আসন্তু আমি মানে অল্প সময় প্রার্থনায় তুমি যেন মস্তক গুড়ি নত করিবা। আমাদের অনুগ্রহকারী স্বর্গস্থ পিতা, এহা প্রকৃতরে সৌভাগ্যের বিষয় অটে যে আমি তুম পাখকু যে কি আমার পরমেশ্বর এবং ত্রাণকর্তা অটন্তি আসি পারুছু। এই উত্তম গীতক শুণবা তুমি যে কেতে মহান, এহা আমাকে উৎসাহিত করে, কারণ আমি জানু যে তুমি মহান অট। আমি প্রার্থনা করুছু যে তোমার মহানতা আজ অপরাহ্নরে যেতবে আমি মানে কথা কহিবু আমার প্রতি নূতন ভাবে প্রকটিত হব। অনেক বর্ষ মধ্যে প্রথম থর পাই এ মোর পাড়ি পড়ছে যে জীবনের অতীতক ফেরি যাওয়া চেষ্টা করু, এবং মু প্রার্থনা করে যে তুমি মতে শক্তি দেব ও প্রভু এই ঘটিকার রহিবা পাই যাহা কিছু প্রয়োজন তাহা প্রদান করিব, এবং এয়া হেউ যে মো জীবনরে সমস্ত ত্রুটি কেবল অন্য মানুষ পাই এক পাহাচ পথর হেউ যাহা কি সেমানুকু তোমার নিকটবর্তী নেইকি আসিব। প্রভু এয়া প্রদান কর, এয়া হেউ যে পাপী মানে সময়ের বালি উপরে পদচিহ্ন মান দেখি পারন্তি ও সেমানে তুম নিকটকু কড়াই নিয়া যান্তি। এই বিষয়গুড়ুকু আমি প্রভু যীশুঙ্ক নামরে মাগুছু, আমেন। আপন মানে বসি যাই পারন্তি। আনন্দিত হেবি, ঠিক অছি আজ্ঞা, ধন্যবাদ। যেতবে এই সাধু ব্যক্তি ভাই গ্লোভার যাহাকে মু বর্তমান কিছু বর্ষ হব জানিছি, তাহাঙ্ক সহিত গত সন্ধ্যায় কিছু সময় রহিবার সৌভাগ্য পাইথিলি, এবং সে মতে কইছন্তি সে অল্প কেতে সময় হেলা বিশ্রাম নিমন্তে শোই রহিথিলে, এবং বর্তমান 75 বর্ষ বয়সরে সে প্রভুঙ্কর সেবাকু ফেরুছন্তি। মু তাহা শুনিবা পূর্বরু যেতিকি থকি যাইতিলি তাহাঠারু অধাবি মু ক্লান্ত নহে। মু ভাবিলি মু থকি যাইছি, মাত্র মু বিশ্বাস করে নাহি যে মু অটে। সে এঠারে মো সম্মুখরে লিফাফার উপরে এবং অন্যান্য প্রভৃতি রূপে কিছু রুমাল মান রকিছন্তি যেউঠারে কি তাহা সব ভিতরে অছি এবং পূর্বরু সমর্থন করা হইছি। তেবে কেহি যদি আপন মানঙ্ক মধ্যরু রেডিও মাধ্যমের অছন্তি কিংবা এঠারে অছন্তি যিয়ে কি এই রুমাল গুড়িক মধ্যরু গোটে ইচ্ছা করন্তি এবং আপন চাহান্তি আঞ্জেলেস মন্দির নিরন্তর ভাবরে সেমানকু সবু সময়রে পঠাই থাকে, আপনার ঠিক এঠারে আঞ্জেলেস মন্দির লিখি পারিবে ও সেমানে তাহা পাই প্রার্থনা করিবে, কারণ মু আপনাকু সুনিশ্চিত করাইবি যে এহা শাস্ত্রাংশ অটে, এহা পরমেশ্বরঙ্ক এক প্রতিজ্ঞা অটে, এবং যদি এহা হব যে আপন চাহান্তি যে মু আপনাকু নিমন্তে এক প্রার্থনা করে কাহিকি মু তাহা করিবা হেতু আনন্দিত হবি। আপনার মতে কেবল লিখিবে পোস্ট অফিস বক্স 325 জেফরসন বিলে জে ফর স ন বি ল বনান করা যায় জেফরসন বিল ইন্ডিয়ানা, কিংবা যদি আপনার পোস্ট অফিস বক্স বিষয়ে চিন্তা করে নপারিবে কেবল জেফরসন বিল লিখিদেবে। এক ছোট শহর অটে, জনসংখ্যা প্রায় 35,000, সেখানে সমস্তে মতে জানন্তি আর তেণুকরি আমি মানে এক রুমাল উপরে প্রার্থনা করে আপনার নিকটকু পঠাইবা পাই খুশি হবু। আর বর্তমান আমাকে ইহা করিবার বহুত বড় বড় সফলতা মিলিছি, কারণ ইহা সহিত আপনার এক ছোট ফর্ম চিঠি মিলিব যে সমগ্র বিশ্বর লোক মানে প্রতিদিন সকাল 9টায় এবং 12 ঘটিকারে পুনি 3টা বেড়ে প্রার্থনা করন্তি, এবং আপনা কল্পনা করি পারন্তি যে সমগ্র বিশ্বর পছরে এই প্রার্থনা করিবা পাই সেমানকু রাত্রির কেউ সময়রে উঠিবাকু পড়ুথুব। তেণু যদি এই সমস্ত হাজার হাজার এবং হাজার গুণন হাজার লোক মানে এই সেবা কার্য নিমন্তে সেই একা সময়রে পরমেশ্বরঙ্ক নিকটে প্রার্থনা পঠাউছন্তি, তাহলে আপনার অসুস্থতা পরমেশ্বর তাহা এড়াই দেই পারন্তি হি নাহি, এবং তেণু করি বর্তমান আমি যেপরি কহুছি আমার কোনসি কার্যক্রম নাহি, আমি গোটিয়ে পয়সার ধন চাহু নাহু, আমি তো কেবল যদি আমি আপনার সাহায্য করি পারু তাহা পাই তো আমি এখানে অছু, এবং আসন্তু কেই জনে রুমাল র আউ এক পুটুড়ি আনুছন্তি। বর্তমান যদি আপনার পাখরে রুমাল নাহি যাহাকে আপনার পঠাইবাকু চাহুছন্তি, তেবে তাহলে আপনার যেকোনসি প্রকারে বি লেখন্তু, যদি আপনার তা বর্তমান আবশ্যক নাহি তেবে ইয়াকু বাইবেল রে প্রেরিত ক্রিয়া পুস্তকরে 19তম পর্বরে রখন্তু। এহা এক ছোট ধরা রিবন এক রূপরে হব যাহাকে আপনার পঠাযিব এবং নির্দেশ মান রহিথিব যে প্রথমে কিপর নিজের পাপ স্বীকার করিবে, এবং ধন্যবাদ କିପରି ନିଜର ପାପ ସ୍ୱୀକାର କରିବେ? ପ୍ରଥମେ ପରମେଶ୍ୱରଙ୍କ ସହିତ ସଠିକ୍ ନ ହେବା ପର୍ଯ୍ୟନ୍ତ ଆପଣଙ୍କୁ କଦାପି ପରମେଶ୍ୱରଙ୍କ ଠାରୁ କିଛି ପାଇବାକୁ ଚେଷ୍ଟା କରିବା ଉଚିତ ନୁହେଁ, ବୁଝିଲେ? ଏବଂ ତାହାପରେ ଆପଣଙ୍କୁ ଏଥିରେ ନିଜର ପଡ଼ୋଶୀମାନଙ୍କୁ ଏବଂ ନିଜର ପାଳକଙ୍କୁ ଡାକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଆପଣଙ୍କ ହୃଦୟରେ କାହାରି ବିରୁଦ୍ଧରେ କିଛି ଅଛି, ତାହେଲେ ଯାଇ ପ୍ରଥମେ ଏହାକୁ ଠିକ୍ କରନ୍ତୁ ଆଉ ଫେରି ଆସନ୍ତୁ, ଆଉ ତାପରେ ପ୍ରାର୍ଥନା କରନ୍ତୁ। ନିଜ ଘରେ ଏକ ପ୍ରାର୍ଥନା ସଭା କରନ୍ତୁ ଏବଂ ଏହି ରୁମାଲକୁ ନିଜର ଆନ୍ତରିକ ପୋଷାକରେ ପିନ୍ ଦ୍ୱାରା ଖସିଦେବେ, ତାପରେ ପରମେଶ୍ୱରଙ୍କୁ ବିଶ୍ୱାସ କରିବେ। ଏବଂ ଠିକ୍ ସେହି ତିନୋଟି ଘଟିକାରେ ପ୍ରତ୍ୟେକ ଦିନ ସମଗ୍ର ବିଶ୍ୱରେ ଲୋକମାନେ ପ୍ରାର୍ଥନା କରୁଥିବେ, ସମଗ୍ର ବିଶ୍ୱରେ ଏକ ଶୃଙ୍ଖଳା ଭାବେ। ଏବଂ ବର୍ତ୍ତମାନ ଏହା ଆପଣଙ୍କର ସମ୍ପୂର୍ଣ୍ଣ ମାଗଣା ଅଟେ, କେବଳ ପଠାନ୍ତୁ। ଏବଂ ବର୍ତ୍ତମାନ ଆମେ ଆପଣଙ୍କୁ ଟଙ୍କା ମାଗିବା ପାଇଁ କିମ୍ବା ଆମ ପାଖରେ ଥିବା କୌଣସି କାର୍ଯ୍ୟକ୍ରମକୁ ଆପଣଙ୍କୁ କହିବା ପାଇଁ ପୁନର୍ବାର ଲେଖିବୁ ନାହିଁ। ଆମେ ଚାହୁଁଛୁ ଯେ ଆପଣ କାର୍ଯ୍ୟକ୍ରମକୁ ସମର୍ଥନ କରନ୍ତୁ, ମାତ୍ର ଆମ ପାଖରେ ଆପଣଙ୍କ ନିମନ୍ତେ ସମର୍ଥନ କରିବାକୁ କିଛି ନାହିଁ, ବୁଝିଲେ? ଏଣୁ ଆପଣ ଏହା ଆପଣଙ୍କର ଠିକଣା ପାଇବା ପାଇଁ ନୁହେଁ, ଏହା ତ କେବଳ ସଂଗ୍ରହ କରିବା ଏବଂ ପ୍ରଭୁଙ୍କର ଏକ ସେବା କାର୍ଯ୍ୟ ଅଟେ, ଯାହାକି ଆମେ ଜାରି ରଖିବାକୁ ଚେଷ୍ଟା କରୁଛୁ। ତେବେ ଆସନ୍ତୁ ଆମେମାନେ ନିଜର ମସ୍ତକ ଗୁଡ଼ିକୁ ନତ କରିବା, ଏବଂ ଯଦି ଆପଣ ରେଡିଓ ମାଧ୍ୟମରେ ଅଛନ୍ତି, ନିଜର ରୁମାଲକୁ ସେଠାରେ ରଖନ୍ତୁ, ତାହା ଉପରେ କେବଳ ନିଜର ହାତକୁ ରଖନ୍ତୁ ଯେତେବେଳେ ଆମେ ପ୍ରାର୍ଥନା କରୁ। ଅନୁଗ୍ରହକାରୀ ପ୍ରଭୁ, ଆମେ ତୁମ ନିକଟକୁ ଏହି ଛୋଟ ପାର୍ସଲ ଗୁଡ଼ିକୁ ଆଣୁଅଛୁ। ବୋଧହୁଏ ସେଗୁଡ଼ିକ ମଧ୍ୟରୁ କେତେକ ଶିଶୁମାନଙ୍କ ପାଇଁ ଛୋଟ ପୋଷାକ ପରି ଦେଖାଯାଏ, କିମ୍ବା କିଛି ଗୋଟାଏ ଛୋଟ ଆନ୍ତରିକ ଜାମା ପରି, କି ଅବା ବୋଧହୁଏ ଶିଶୁର ଗୋଟିଏ ଯୋଡ଼ି ଛୋଟ ଜୋତା, କିମ୍ବା କିଛି ଗୋଟିଏ ରୁମାଲ, ଯାହାକି ଅସୁସ୍ଥ ଏବଂ ପୀଡିତ ଲୋକମାନଙ୍କ ନିକଟକୁ ଯାଉଥାଏ। ପ୍ରଭୁ, ଏହା ତୁମର ବାକ୍ୟ ଅନୁଯାୟୀ ଅଟେ ଯେ ଆମେ ଏହା କରୁଅଛୁ, କାରଣ ଆମେ ପାଠ କରିଛୁ ଯେ ପ୍ରେରିତ କ୍ରିୟା ପୁସ୍ତକରେ ସେମାନେ ତୁମର ଦାସ ପାଉଲଙ୍କ ଦେହରୁ ରୁମାଲ ଏବଂ ଅଙ୍ଗରକ୍ଷାମାନ ନେଇଥିଲେ, କାରଣ ସେମାନେ ବିଶ୍ୱାସ କରୁଥିଲେ ଯେ ତୁମର ଆତ୍ମା ସେହି ବ୍ୟକ୍ତିଙ୍କ ଉପରେ ଥିଲା, ଏବଂ ଅଶୁଚି ଆତ୍ମାମାନ ଲୋକମାନଙ୍କ ଭିତରୁ ବାହାରି ଯାଉଥିଲା, ଏବଂ ଦୁଃଖ ଓ ରୋଗମାନ ସେମାନଙ୍କୁ ଛାଡ଼ି ଚାଲି ଯାଉଥିଲା, କାରଣ ସେମାନେ ବିଶ୍ୱାସ କରୁଥିଲେ। ଏବଂ ବର୍ତ୍ତମାନ ଆମେ ହୃଦୟଙ୍ଗମ କରୁ ଯେ ପ୍ରଭୁ, ଆମେ ସାଧୁ ପାଉଲ ନୁହୁଁ, ମାତ୍ର ଆମେ ଜାଣୁ ଯେ ତୁମେ ଏବେ ସୁଦ୍ଧା ଯୀଶୁ ଅଟ, ଆଉ ଆମେ ପ୍ରାର୍ଥନା କରୁ ଯେ ତୁମେ ଏହି ଲୋକମାନଙ୍କର ବିଶ୍ୱାସକୁ ସମ୍ମାନିତ କରିବେ। ଆଉ ଏହା କୁହାଯାଇଥିଲା ଯେ ଥରେ ଯେତେବେଳେ ଇସ୍ରାଏଲ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବାକୁ ଚେଷ୍ଟା କରି ଏକ ଜାଲରେ ପଡ଼ିଥିଲା, ସେମାନଙ୍କ ସମ୍ମୁଖରେ ସମୁଦ୍ର ଥିଲା, ଉଭୟ ପାର୍ଶ୍ୱରେ ପର୍ବତ ରହିଥିଲା, ଏବଂ ଫାରୋଙ୍କର ସୈନ୍ୟବାହିନୀ ପାଖେଇ ଆସୁଥିଲା। ଆଉ ଜଣେ କହିଛନ୍ତି ଯେ ପରମେଶ୍ୱର କ୍ରୋଧିତ ଆଖିରେ ସେ ଅଗ୍ନିସ୍ତମ୍ଭ ଦେଇ ତଳକୁ ଚାହିଁଲେ, ଆଉ ସେ ସମୁଦ୍ର ଭୟଭୀତ ହୋଇ ନିଜକୁ ପଛକୁ ଘୋଡ଼ାଇ ନେଲା, ଏବଂ ଇସ୍ରାଏଲ ପାଇଁ ପ୍ରତିଜ୍ଞାତ ଦେଶକୁ ଯିବା ନିମନ୍ତେ ଏକ ମାର୍ଗ ପ୍ରସ୍ତୁତ କଲା। ହେ ପ୍ରଭୁ, ପୁନର୍ବାର ତଳକୁ ଦେଖ, ଯେତେବେଳେ ତୁମର ଜୀବନ୍ତ ବାକ୍ୟର ସ୍ମୃତିରେ ଏ ପାର୍ସଲ ଗୁଡ଼ିକ ଅସୁସ୍ଥ ଶରୀର ଉପରେ ରଖାଯାଏ, ଏବଂ ଏହା ହେଉ ଯେ ସେହି ରୋଗ ଭୟଭୀତ ହେଉ, ତୁମର ପୁତ୍ର ଯୀଶୁଙ୍କ ରକ୍ତ ଦେଇ ଦେଖ, ଯିଏକି ଏହି ପ୍ରାୟଶ୍ଚିତ ପାଇଁ ମରିଥିଲେ, ଆଉ ଶତ୍ରୁ ଭୟଭୀତ ହୋଇ ଦୂରକୁ ଚାଲିଯାଉ, ଯେପରିକି ଏହି ଲୋକମାନେ ପ୍ରତିଜ୍ଞା ମଧ୍ୟକୁ ଯାଇପାରନ୍ତି ଯେ ସମସ୍ତ ବିଷୟଗୁଡ଼ିକ ଉପରେ ଏହା ତୁମର ଇଚ୍ଛା ଅଟେ ଯେ ଆମେ ସ୍ୱାସ୍ଥ୍ୟରେ ଉନ୍ନତି କରୁ। ପିତା, ଏହା ପ୍ରଦାନ କର, କାରଣ ଆମେ ଏହାକୁ ଆମ ହୃଦୟରେ ସେହି ମନୋଭାବ ସହିତ ପଠାଉ, ଏବଂ ତାହା ହେଉଛି ଆମର ଉଦ୍ଦେଶ୍ୟ। ଆମେ ଏହାକୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପଠାଉଅଛୁ, ଆମିନ୍। ଧନ୍ୟବାଦ ଭାଇ ଗ୍ଲୋବର, ଧନ୍ୟବାଦ ମହାଶୟ। ତେବେ ଆଜି ରାତ୍ରି ସେହି ଉଦ୍ଦୀପନାର ଏହି ଅଂଶର ସମାପ୍ତି ହୋଇଥିବା ହେତୁ ମୁଁ ଜାଣେ ନାହିଁ ଯେ ଏହା ପ୍ରସାରିତ ହେବ କି ନାହିଁ, ମାତ୍ର ମୁଁ ରେଡିଓ ଶ୍ରୋତାବୃନ୍ଦଙ୍କୁ ଯଦିଓ ନୁହେଁ କହିବା ପାଇଁ ଚାହେଁ ଯେ ବହୁ ବର୍ଷ ବର୍ଷ ଧରି କରିଥିବା ମୋହର ସର୍ବୋତ୍ତମ ସଭାଗୁଡ଼ିକ ମଧ୍ୟରୁ ଏହା ହେଉଛି ଅନ୍ୟତମ। ଏହା ଏକ ଦୃଢ଼, ଉତ୍ତମ, ସବୁଠାରୁ ପ୍ରିୟ, ସହଯୋଗୀ ସଭା ଅଟେ ଯେଉଁଠାକୁ ମୁଁ ଦୀର୍ଘ ଦିନ ପରେ ଆସିଛି। They're listening to you all over Southern California, out into the islands and on the ships. We get messages from them, and so you got a big audience, thousands and tens of thousands. ଧନ୍ୟବାଦ ମହାଶୟ, ତା ବହୁତ ଭଲ ଅଟେ, ଏହା ଶୁଣି ଖୁସି ଲାଗିଲା। ପରମେଶ୍ୱର ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ନିଶ୍ଚିତରେ ମୋର ହୃଦୟରେ ସର୍ବଦା ଆଞ୍ଜେଲସ୍ ମନ୍ଦିର ପାଇଁ ଏକ ପ୍ରିୟତମ ସ୍ଥାନ ରହିଥିବ, ଯେହେତୁ ଯୀଶୁଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ସୁସମାଚାର ନିମନ୍ତେ ତାହାର ପକ୍ଷ ନେଇଥିବା ହେତୁ।
ଆଉ ବର୍ତ୍ତମାନ ଏହା ତେବେ ମୋ ପାଇଁ ଅଧିକ ବ୍ୟକ୍ତିଗତ ମନେ ହୁଏ। ଏହା ଏହିପରି ଲାଗେ ଯେ ସମସ୍ତଙ୍କୁ ଭେଟିବା ପରେ ଏବଂ ସେମାନଙ୍କର ଉତ୍ତମ ଆତ୍ମା ଦେଖିବା ପରେ ମୋତେ ଲାଗୁଛି ଯେ ମୁଁ ଆପଣମାନଙ୍କ ମଧ୍ୟରୁ ଆହୁରି ଅଧିକ ଜଣେ ଅଟେ ଯେତିକି ମୁଁ ଆଗରୁ ଥିଲି।
ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଏହା ମୋର ପ୍ରାର୍ଥନା ଅଟେ ଏବଂ ଦୟାକରି ଧନ୍ୟବାଦ। ତେବେ ଏହା ଦିଆଗଲା ଯେ ଆଜି ମୁଁ ଆପଣଙ୍କ ସହିତ କିଛି ସମୟ ଏ ବିଷୟ ଉପରେ କଥା ହେବାକୁ ଯାଉଅଛି। ମୋ ଜୀବନ କାହାଣୀ ତାହା ମୋ ପାଇଁ ଏକ କଠିନ ବିଷୟ ଅଟେ। ଅନେକ ବର୍ଷ ହେବ ମୁଁ ଏହାକୁ ପ୍ରଥମ ଥର ପାଇଁ ସେହି ଦୃଷ୍ଟିରୁ କହିବାକୁ ଚେଷ୍ଟା କରିଛି। ଆଉ ସବିଶେଷ ତଥ୍ୟ ଦେବା ପାଇଁ ମୋ ପାଖରେ ସମୟ ନାହିଁ, ମାତ୍ର କେବଳ ଏକ ଅଂଶ ମାତ୍ର। ଏବଂ ଏଠାରେ ମୁଁ ଅନେକ ଭୁଲ କରିଛି, ଏପରି ଅନେକ ବିଷୟ ଅଛି ଯାହା ଭୁଲ ଥିଲା। ଏବଂ ମୁଁ ଇଚ୍ଛା କରିବି ଯେ ଆପଣ ରେଡିଓ ପ୍ରସାରଣରେ ଥିବା ଲୋକମାନେ ଏବଂ ଆପଣ ଯେଉଁମାନେ କି ଉପସ୍ଥିତ ଅଛନ୍ତି, ଆପଣମାନେ ମୋର ଭୁଲ ଗୁଡ଼ିକୁ ଝୁଣ୍ଟିବା ପଥର ହେତୁ ନେବେ ନାହିଁ, ବରଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟତରକୁ ନେଇଯିବା ପାଇଁ ପାହାଚ ପଥର ଭାବରେ ନେବେ। ତାପରେ ଆଜି ରାତ୍ରିରେ ସୁସ୍ଥତା ନିମନ୍ତେ ପ୍ରାର୍ଥନା ସେବା ପାଇଁ ପ୍ରାର୍ଥନା କାର୍ଡ ଗୁଡ଼ିକୁ ଦିଆଯିବାକୁ ଅଛି। ତେବେ ଯେତେବେଳେ ଆମେ ସୁସ୍ଥତା ନିମନ୍ତେ ପ୍ରାର୍ଥନା ସେବା ବିଷୟରେ କହୁ, ଏହାର ଅର୍ଥ ନୁହେଁ ଯେ ଆମେ କାହାରିକୁ ସୁସ୍ଥ କରିବାକୁ ଯାଉଅଛୁ, ଆମେ କାହାରି ପାଇଁ ପ୍ରାର୍ଥନା କରିବାକୁ ଯାଉଅଛୁ। ପରମେଶ୍ୱର ଆରୋଗ୍ୟ କରନ୍ତି, ସେ ପ୍ରାର୍ଥନାର ଉତ୍ତର ଦେବା ନିମନ୍ତେ ମୋ ପ୍ରତି ଅତ୍ୟନ୍ତ ଅନୁଗ୍ରହକାରୀ ଅଟନ୍ତି। ଆଉ ମୁଁ କିଛି ସମୟ ପୂର୍ବରୁ ଏଠାରେ ଜଣେ ପ୍ରସିଦ୍ଧ ସୁସମାଚାର ପ୍ରଚାରକଙ୍କର ପ୍ରବନ୍ଧକଙ୍କ ସହିତ କଥାବାର୍ତ୍ତା କରୁଥିଲି ଏବଂ ଏହା ପଚରାଗଲା ଯେ ଏହି ସୁସମାଚାର ପ୍ରଚାରକ ରୋଗୀମାନଙ୍କ ପାଇଁ କାହିଁକି ପ୍ରାର୍ଥନା କରନ୍ତି ନାହିଁ। ଆଉ ସେହି ସୁସମାଚାର ପ୍ରଚାରକ ମୋହର ସଭାଗୁଡ଼ିକର ପ୍ରବନ୍ଧକକୁ ପ୍ରତ୍ୟୁତ୍ତର ଦେଲେ, କହିଲେ ଯଦି ଏହି ସୁସମାଚାର ପ୍ରଚାରକ ଦିବ୍ୟ ସୁସ୍ଥତାରେ ବିଶ୍ୱାସ କରନ୍ତି, ମାତ୍ର ଯଦି ସେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିବେ, ତେବେ ଏହା ତାଙ୍କର ସେବାରେ ବାଧା ସୃଷ୍ଟି କରିବ, କାରଣ ସେ ମଣ୍ଡଳୀଗୁଡ଼ିକ ଦ୍ୱାରା ପ୍ରାୟୋଜିତ ଅଟନ୍ତି ଅନେକ ମଣ୍ଡଳୀମାନ ଏବଂ ସେମାନଙ୍କ ମଧ୍ୟରୁ ଅନେକ ଦିବ୍ୟ ସୁସ୍ଥତାରେ ବିଶ୍ୱାସ କରନ୍ତି ନାହିଁ। ଏଣୁ ମୋର ସେହି ସୁସମାଚାର ପ୍ରଚାରକଙ୍କ ପାଇଁ ସମ୍ମାନ ଏବଂ ଆଦର ରହିଛି, କାରଣ ସେ ନିଜର ସ୍ଥାନ ନିଜର କର୍ତ୍ତବ୍ୟର ପଦକୁ ରକ୍ଷା କରୁଛନ୍ତି। ସେ ବୋଧହୁଏ କରିପାରନ୍ତି, ମୁଁ କଦାପି ତାଙ୍କର ସ୍ଥାନ ନେଇପାରିବି ନାହିଁ, ଏବଂ ସେ ଯେ ମୋର ସ୍ଥାନ ନେଇପାରିବେ ଏଥିରେ ମୋର ସନ୍ଦେହ ଅଛି। ପରମେଶ୍ୱରଙ୍କ ରାଜ୍ୟରେ ଆମ ସମସ୍ତଙ୍କର ଏକ ସ୍ଥାନ ଅଛି, ଆମେ ସମସ୍ତେ ଏକାଠି ଜଡ଼ିତ ହୋଇଅଛୁ। ବିଭିନ୍ନ ଦାନଗୁଡ଼ିକ ମାତ୍ର ସମାନ ଆତ୍ମା ଅଟେ, ବିଭିନ୍ନ ପ୍ରକଟୀକରଣ ମାନ ମୋର କହିବା ଅଭିପ୍ରାୟ ମାତ୍ର ସେ ସମାନ ଆତ୍ମା ଅଟେ। ଆଉ ତେବେ ଆଜି ରାତ୍ରି ସେବା ଆରମ୍ଭ ହେବ। ମୁଁ ଭାବୁଛି ସେମାନେ କହିଛନ୍ତି ଗୀତ ଗାୟନ 6:30 ଆରମ୍ଭ ହେବ, ଏବଂ ବର୍ତ୍ତମାନ ଯଦି ଆପଣ ରେଡିଓ ପ୍ରସାରଣରେ ଅଛନ୍ତି ତେବେ ଏହା ଶୁଣିବା ପାଇଁ ଆସନ୍ତୁ। ଏହା ଅଟେ, ଏହା ସୁନ୍ଦର ହେବ, ଏହା ସର୍ବଦା ଅଟେ। ଏବଂ ତାପରେ ମୁଁ କହିବାକୁ ଚାହେଁ ଯେ ଏହି ସେବା ପରେ ତୁରନ୍ତ ପ୍ରାର୍ଥନା କାର୍ଡ ଗୁଡ଼ିକ ଦିଆଯିବ। ଏହି ସେବାଟି ବରଖାସ୍ତ ହେବା ମାତ୍ରେ ଯଦି ଆପଣ ଏଠାରେ ଥାନ୍ତି ଏବଂ ଏକ ପ୍ରାର୍ଥନା କାର୍ଡ ଚାହାନ୍ତି, ମୋତେ ସେଠାରେ କିଛି ମୁହୂର୍ତ୍ତ ପୂର୍ବରୁ ନିର୍ଦ୍ଦେଶ ଦିଆଗଲା, ମୋ ପୁଅ କିମ୍ବା ଶ୍ରୀ ମର୍ସିୟର କିମ୍ବା ଶ୍ରୀ ଗୋଆର୍ଡ ସେମାନେ ପ୍ରାର୍ଥନା କାର୍ଡ ମାନ ଦେବେ। କେବଳ ନିଜ ସ୍ଥାନରେ ରହିଥାନ୍ତୁ, ସେବାଟି ବରଖାସ୍ତ ହେବା ମାତ୍ରେ କେବଳ ନିଜ ସ୍ଥାନରେ ରହିଥାନ୍ତୁ, ଯେପରିକି ବାଳକମାନେ ଧାଡ଼ି ମଧ୍ୟରେ ଯାଇପାରିବେ ଏବଂ ପ୍ରାର୍ଥନା କାର୍ଡ ଗୁଡ଼ିକୁ ଯଥାଶୀଘ୍ର ପ୍ରଦାନ କରିପାରିବେ। ତାହା ବାଲକୋନିରେ ହେଉ କିମ୍ବା ତଳମହଲାରେ ହେଉ, ଯେଉଁଠାରେ ବି ହେଉ, ତାହା ନିମ୍ନସ୍ଥ ମହଲା ହେଉ କିମ୍ବା ଆପଣ ଯେଉଁଠାରେ ବି ଥାନ୍ତି, କେବଳ ନିଜ ସ୍ଥାନରେ ରହିଥାନ୍ତୁ ଏବଂ ପିଲାମାନେ ଜାଣିଯିବେ ଯେ ଆପଣ ଏଠାରେ ଏକ ପ୍ରାର୍ଥନା କାର୍ଡ ପାଇଁ ଅଛନ୍ତି। ଆଉ ତାପରେ ଆଜି ରାତ୍ରି ଆମେମାନେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବା, ଏବଂ ଯଦି ପ୍ରଭୁ ମୋର ଚିନ୍ତାଧାରାକୁ ପରିବର୍ତ୍ତନ ନ କରନ୍ତି ତାହେଲେ ଆଜି ରାତ୍ରି ମୁଁ ଏହି ବିଷୟ ଉପରେ ପ୍ରଚାର କରିବାକୁ ଚାହୁଁଛି। ଯଦି ତୁମେ ଆମକୁ ପିତାଙ୍କ ଦର୍ଶନ କରାଇବ, ଏହା ଆମକୁ ସନ୍ତୁଷ୍ଟ କରିବ। ତେବେ ମୁଁ ଜୀବନ କାହାଣୀକୁ ଆରମ୍ଭ କରିବା ପାଇଁ ଆଜି ଅପରାହ୍ନରେ ଏକ ମୂଳ ପାଠ ହେତୁ ପଢ଼ିବାକୁ ଇଚ୍ଛା କରେ, ଯାହାକି ଏଭ୍ରି ପୁସ୍ତକ 13 ମିଳେ। ଏବଂ ଆସନ୍ତୁ ଏଠାରେ ଆରମ୍ଭ କରିବା, ମୁଁ 12 ପଦ ବିଷୟରେ କହିବି। ଏଥିସକାଶେ ଯୀଶୁ ମଧ୍ୟ ଆପଣ ରକ୍ତ ଦ୍ୱାରା ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ। ଅତଏବ ଆସ ଆମ୍ଭେମାନେ ତାହାଙ୍କ ଉପରେ ନିନ୍ଦା ସହ୍ୟ କରି ଛାଉଣୀର ବାହାରେ ତାହାଙ୍କ ନିକଟକୁ ଯାଉ, କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଆଗାମୀ ନଗରର ଅନ୍ୱେଷଣ କରୁଅଛୁ। ବର୍ତ୍ତମାନ ତାହା ଏକ ପ୍ରକାର ମୂଳ ପାଠ ଅଟେ, କାରଣ ଆପଣ ଦେଖନ୍ତୁ ଯଦି ଏହା ଏକ ଜୀବନ କାହାଣୀ ଅଟେ କିମ୍ବା ମଣିଷ ସହିତ କିଛି ସମ୍ବନ୍ଧିତ ଅଟେ, ଆମେ ତାହା ଗୌରବାନ୍ୱିତ କରୁନାହୁଁ। ଏବଂ ବିଶେଷ କରି ଜଣେ ପୁରୁଷର ଅତୀତ ଯଦି ଏହା ମୋର ରହିଥିବା ଭଳି ସେତିକି ଅନ୍ଧକାର ଥାଏ,
ମାତ୍ର ମୁଁ ଭାବିଲି ଯଦି ଆମେ ଶାସ୍ତ୍ର ପାଠ କରିବା ପରମେଶ୍ୱର ଶାସ୍ତ୍ରକୁ ଆଶୀର୍ବାଦ କରିବେ ଏବଂ ମୋହର ଚିନ୍ତା ହେଉଛି ଯେଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ କିନ୍ତୁ ଆମ୍ଭେମାନେ ଆଗାମୀ ନଗରର ଅନ୍ୱେଷଣ କରୁଅଛୁ। ବର୍ତ୍ତମାନ ମୁଁ ଜାଣେ ଯେ ଆପଣ ଲସ୍ ଆଞ୍ଜେଲେସ୍କୁ ବହୁତ ଭଲ ପାଆନ୍ତି। ଆପଣଙ୍କ ତା କରିବାର ଏକ ଅଧିକାର ଅଛି। ଏହା ଏକ ବିରାଟ ସୁନ୍ଦର ସହର ଅଟେ। ଏହାର ଧୂଆଁ କୁହୁଡ଼ି ଏବଂ ଯାହା କିଛି ଅଧିକ, ତଥାପି ଏହା ଏକ ସୁନ୍ଦର ସହର ଉତ୍ତମ ଜଳବାୟୁ ସହିତ ଅଟେ। କିନ୍ତୁ ଏହି ସହର ଚିରସ୍ଥାୟୀ ରହିପାରେ ନାହିଁ, ଏହାର ସମାପ୍ତ ହେବାକୁ ଅଛି। ମୁଁ ରୋମରେ ଛିଡ଼ା ହୋଇଛି, ଯେଉଁଠାରେ ମହାନ ସମ୍ରାଟମାନେ ଏବଂ ସେ ସହରଗୁଡ଼ିକରେ ଛିଡ଼ା ହୋଇଛି, ଯାହା ସେମାନେ ଭାବିଥିଲେ ଯେ ସେମାନେ ଅମର ନିର୍ମାଣ କରିଛନ୍ତି, ଆଉ ଏପରିକି 20 ଫୁଟ ଖୋଳିଛନ୍ତି ଓ ତାହାର ଧ୍ୱଂସ ବିଷୟ ଖୋଜି ପାଇଛନ୍ତି। ମୁଁ ସେହି ସ୍ଥାନରେ ଛିଡ଼ା ହୋଇଛି ଯେଉଁଠାରେ କି ଫାରୋମାନେ ସେମାନଙ୍କର ମହାନ ରାଜ୍ୟ ପାଇଛନ୍ତି। ଆଉ ଆପଣ ଭୂମିରେ ଖୋଳନ୍ତୁ ଓ ସେହି ସ୍ଥାନ ଖୋଜି ପାଇବେ ଯେଉଁଠାରେ ମହାନ ଫାରୋମାନେ ଶାସନ କରିଥିଲେ। ଆମେ ସମସ୍ତେ ଆମ ସହର ଏବଂ ଆମ ସ୍ଥାନ ବିଷୟରେ ଚିନ୍ତା କରିବାକୁ ପସନ୍ଦ କରୁ, କିନ୍ତୁ ମନେ ରଖନ୍ତୁ ଏହା ଚିରସ୍ଥାୟୀ ହୋଇପାରେ ନାହିଁ। ଯେତେବେଳେ ମୁଁ ଏକ ଛୋଟ ବାଳକ ଥିଲି, ମୁଁ ଏକ ବଡ଼ ମ୍ୟାପେଲ୍ ଗଛକୁ ଯାଉଥିଲି। ଆମ ପ୍ରାନ୍ତରରେ ଆମେ ବହୁତ ଗୁଡ଼ାଏ କଠିନ କାଷ୍ଠ ଗଛ ମିଳେ, ଆଉ ତାପରେ ଆମର ଏହି ମ୍ୟାପେଲ୍ ଗଛମାନେ, ଚିନି ମ୍ୟାପେଲ୍ ଏବଂ ଯାହାକୁ ଆମେ କହିଥାଉ କଠିନ ମ୍ୟାପେଲ୍ ଏବଂ କୋମଳ ମ୍ୟାପେଲ୍ ରହିଥିଲା। ଏହି ବୃହତ ବିଶାଳ ଗଛ ଏହା ସବୁଠାରୁ ସୁନ୍ଦର ଗଛ ଥିଲା। ଏବଂ ଯେତେବେଳେ ମୁଁ କ୍ଷେତରୁ ଘାସଲଟାରେ କାମ କରି ଓ ଅମଳ କାର୍ଯ୍ୟ ସରି ଆସିଥାଏ, ମୁଁ ଏହି ବଡ଼ ଗଛ ନିକଟକୁ ଯିବାକୁ ପସନ୍ଦ କରିଥାଏ ଏବଂ ତାହା ତଳେ ବସିବାକୁ ଓ ଉପରକୁ ଦେଖିବାକୁ ପସନ୍ଦ କରିଥାଏ। ଏବଂ ମୁଁ ତାହାର ବଡ଼ ବଡ଼ ଶକ୍ତିଶାଳୀ ଶାଖାଗୁଡ଼ିକ ପବନରେ ହଲୁଥିବାର ଓ ବୃହତ ଗଣ୍ଡି ସବୁ ଦେଖିପାରେ। ମୁଁ କହିଲି, ଆପଣ ଜାଣନ୍ତି, ମୁଁ ବିଶ୍ୱାସ କରେ ଯେ ଏହି ଗଛଟି ଏଠାରେ ଶହ ଶହ ବର୍ଷ ପର୍ଯ୍ୟନ୍ତ ରହିବ। ଅଧିକ ଦିନ ହୋଇନାହିଁ ମୁଁ ସେହି ପୁରୁଣା ଗଛକୁ ଦେଖିଲି, ଏହା କେବଳ ଏକ ଥୁଣ୍ଟା ରହିଥିଲା। କାରଣ ଏଠାରେ ଆମର କୌଣସି ଚିରସ୍ଥାୟୀ ନଗର ନାହିଁ। ନା, ପୃଥିବୀରେ ଏପରି କୌଣସି ବିଷୟ ଯାହାକି ଆପଣ ଦେଖିପାରନ୍ତି ଚିରସ୍ଥାୟୀ ହେବ, ଏହାର ଏକ ସମାପ୍ତି ହେବାକୁ ଅଛି। ପ୍ରତ୍ୟେକ ବିଷୟ ଯାହା ମରଣଶୀଳ ଅଟେ ତାହାକୁ ଏକ ଅମରତାକୁ ଆବରି ନେବାକୁ ପଡିବ। ଏଣୁ ଏଥିରେ କିଛି ଜାୟସେ ନାହିଁ ଯେ ଆମେ ଆମର ରାଜପଥ ଗୁଡ଼ିକୁ କେତେ ଭଲ ଭାବେ ନିର୍ମାଣ କରୁ, ଆମେ ଆମର ନିର୍ମାଣ କୃତିକୁ କେତେ ଉତ୍ତମ ଭାବେ କରିଥାଉ, ଏହା ସବୁକୁ ବିନଷ୍ଟ ହେବାକୁ ପଡିବ। କାରଣ ଏଠାରେ ଏପରି କିଛି ନାହିଁ ଯାହାକି ଚିରସ୍ଥାୟୀ ରହିପାରିବ, କେବଳ ଅଦୃଶ୍ୟ ହିଁ ଅଟେ ଯାହାକି ଚିରସ୍ଥାୟୀ ରହିବ। ମୋର ସେହି ଘର ମନେ ଅଛି ଯେଉଁଠାରେ ଆମେ ରହୁଥିଲୁ। ଏହା ଏକ ପୁରୁଣା କାଷ୍ଠ ନିର୍ମିତ ଘର ଥିଲା ଯାହାକି କାଦୁଅରେ ଲିପା ହୋଇଥିଲା। ମୁଁ ବୋଧହୁଏ ଅନେକ କାଦୁଅରେ ଲିପା ହୋଇଥିବା ଏକ ଘରକୁ କେବେ ଦେଖିନଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ କାଦୁଅରେ ଲିପା ହୋଇଥିଲା ଏବଂ ସେହି ବଡ଼ ବଡ଼ କାଠ ଗଣ୍ଡିମାନ ଯାହାକି ସେହି ପୁରୁଣା ଘରେ ଥିଲା, ମୁଁ ଭାବୁଥିଲି ଯେ ସେହି ଘରଟି ଶହ ଶହ ବର୍ଷ ଧରି ଛିଡ଼ା ରହିବ। ମାତ୍ର ଆପଣ ଜାଣନ୍ତି, ସେହି ଘର ଯେଉଁଠାରେ ଛିଡ଼ା ହୋଇଥିଲା ଆଜି ସେଠାରେ ଏକ ଗୃହ ନିର୍ମାଣ ପ୍ରକଳ୍ପ ହେଉଛି। ଏହା ବହୁତ ଭିନ୍ନ ଅଟେ, ସବୁକିଛି ବଦଳୁଅଛି। ମାତ୍ର ଆଉ ମୁଁ ମୋ ବାପାଙ୍କୁ ଦେଖୁଥିଲି, ସେ ବରଂ ଜଣେ ସାନ କମ୍ ଉଚ୍ଚତା ବିଶିଷ୍ଟ ବହୁତ ଶକ୍ତିଶାଳୀ ବ୍ୟକ୍ତି ଥିଲେ ଏବଂ ସେ ଜଣେ ସବୁଠୁ ଶକ୍ତିଶାଳୀ ସାନ ବ୍ୟକ୍ତି ଥିଲେ ଯାହାଙ୍କୁ ମୁଁ କେବେ ଜାଣିଥିଲି। ମୁଁ ଶ୍ରୀ କୁଟ୍ସଙ୍କୁ ଭେଟିଲି, ଜଣେ ବ୍ୟକ୍ତି ଯାହାଙ୍କ ସହିତ ସେ ଜଙ୍ଗଲରେ କାମ କରୁଥିଲେ। ସେ ଜଣେ କାଠ କଟାଳି ଥିଲେ ଏବଂ ପ୍ରାୟ ଗୋଟିଏ ବର୍ଷ ପୂର୍ବେ, ଏବଂ ଶ୍ରୀ କୁଟ୍ସ ମୋର ଜଣେ ବହୁତ ଉତ୍ତମ ବନ୍ଧୁ ଅଟନ୍ତି ଏବଂ ପ୍ରଥମ ବ୍ୟାପ୍ଟିଷ୍ଟ ମଣ୍ଡଳୀରେ ଜଣେ ଦିକନ ଅଟନ୍ତି। ଆଉ ସେ କହିଲେ, ବିଲି, ତୁମେ ଜଣେ ପ୍ରକୃତରେ ଶକ୍ତିଶାଳୀ ବ୍ୟକ୍ତି ହେବା ଉଚିତ। ଆଉ ମୁଁ କହିଲି, ନା ଶ୍ରୀ କୁଟ୍ସ, ମୁଁ ନୁହେଁ। ସେ କହିଲେ, ଯଦି ତୁମେ ତୁମର ବାପାଙ୍କ ପରି ହୋଇଥାନ୍ତ ତୁମେ ପାରିଥାନ୍ତ। କହିଲେ, ମୁଁ ସେହି ବ୍ୟକ୍ତିଙ୍କୁ ଦେଖିଛି, 140 ପାଉଣ୍ଡ ଓଜନ ଥିଲା, ନିଜେ ଏକାକୀ ଗାଡ଼ି ଉପରେ ଏକ କାଠଗଣ୍ଡି ଲଦି ଦେଉଥିଲେ ଯାହାର ଓଜନ 900 ପାଉଣ୍ଡ ହେଉଥିଲା। ସେ ଜାଣିଥିଲେ ଯେ ତାହା କିପରି କରାଯିବାକୁ ଥିଲା। ସେ ଶକ୍ତିଶାଳୀ ଥିଲେ। ଯେତେବେଳେ ମା ତାହାଙ୍କୁ ଡାକୁଥିଲେ ସେ ଧୁଆପୋଛା ହେବା ପାଇଁ ଏବଂ ରାତ୍ରି ଭୋଜନ ନିମନ୍ତେ ପ୍ରସ୍ତୁତ ହେବା ପାଇଁ ସେ ସ୍ଥାନକୁ ଆସୁଥିବାର ମୁଁ ତାହାଙ୍କୁ ଦେଖେ। ଏବଂ ସମ୍ମୁଖ ଅଗଣାରେ ଆମର ଏକ ପୁରୁଣା ସେଉ ଗଛ ଥିଲା ଏବଂ ତାହାପରେ ପଛପଟ ଆଡ଼କୁ 3 କିମ୍ବା 4 ଛୋଟ ଛୋଟ ଗଛମାନ ଥିଲା। ଏବଂ ଠିକ ମଝି ଗଛରେ ଏକ ପୁରୁଣା ଦେଖାଯାଉଥିବା କାଚ ଥିଲା, ଭାଙ୍ଗି ଯାଇଥିଲା, ଏକ ବଡ଼ ଦର୍ପଣଟିଏ ଥିଲା, ଆଉ ତାହାକୁ କେତୋଟି ବଙ୍କା କଣ୍ଟା ସାହାଯ୍ୟରେ ଗଛର ପାର୍ଶ୍ୱରେ ଟଙ୍ଗା ଯାଇଥିଲା। ଏହା ସେ ପ୍ରକାର ଥିଲା ଯେ ପ୍ରକାର କି ଆପଣମାନଙ୍କ ମଧ୍ୟରୁ କେତେକ ବଢ଼େଇମାନେ ଯେଉଁମାନେ ଶୁଣିଛନ୍ତି ତାହାକୁ କହନ୍ତି କୋଟ୍ ହ୍ୟାଙ୍ଗର। ସେ ଦର୍ପଣକୁ ତାହାର ସ୍ଥାନରେ ଧରି ରଖିବା ପାଇଁ ତାହାକୁ ବଙ୍କା କରାଯାଇଥିଲା। ଆଉ ସେଠାରେ ଗୋଟିଏ ପୁରୁଣା ଟିଣ ପାନିଆ ଥିଲା। କେତେ ଜଣ ଦେଖିଛନ୍ତି ଏକ ପୁରୁଣା ଟିଣ, ସେ ପୁରୁଣା କାଳିଆ ଟିଣ ପାନିଆକୁ ମୁଁ ତାହାକୁ କେବଳ ଦେଖିପାରୁଛି। ଏବଂ ତାପରେ ସେଠାରେ ଧୁଆ ପୋଛା ହେବା ପାଇଁ ଏକ ବେଞ୍ଚ ଥିଲା। ତାହା କେବଳ ଏକ ସାନ ପଟା ଥିଲା, ଯାହାର ତଳେ ଏକ ଛୋଟ ବଙ୍କା ଗୋଡ ଥିଲା, ଯାହାକି ଗଛ ସହିତ ବନ୍ଧା ଯାଇଥିଲା। ସେଠାରେ ଏକ ଛୋଟ ପୁରୁଣା ଅଧା ଗନ୍ଧକ ପମ୍ପଟିଏ ଥିଲା, ଯାହାଦ୍ୱାରା ଆମେ ପାଣି ବାହାର କରୁଥିଲୁ ଏବଂ ଆମେ ଏହି ପୁରୁଣା ଗଛ ପାଖରେ ଧୋଇ ହେଉଥିଲୁ। ଏବଂ ମା ଅନ୍ନଖା ଗୁଡିକୁ ନେଇ ତୌଲିଆ ତିଆରି କରୁଥିଲେ। କେହି କେବେ ଏକ ଅନ୍ନଖାର ତୌଲିଆ ବ୍ୟବହାର କରିଛନ୍ତି କି? ତେବେ ମୁଁ ସୁନିଶ୍ଚିତ ଯେ ମୁଁ ବର୍ତ୍ତମାନ ଘରେ ଥିବା ପରି ଅନୁଭବ କରୁଛି। ଏବଂ ସେହି ବଡ ପୁରୁଣା ଖଦଡ଼ା ତୌଲିଆ ଗୁଡିକ, ଏବଂ ଯେତେବେଳେ ସେ ଆମକୁ ଛୋଟ ଛୋଟ ପିଲାମାନଙ୍କୁ ଗାଧୋଇ ଦେଉଥିଲେ, ସେ ଏପରି ଅନୁଭବ ହେଉଥିଲା ଯେ ସେ ପ୍ରତ୍ୟେକ ଥର ଘସିବା ସମୟରେ ଚମଡ଼ା ବାହାର କରିଦେବେ। ଏବଂ ମୋର ସେ ପୁରୁଣା ଅନ୍ନ ଅଖା ଗୁଡିକୁ ମନେ ଅଛି। ଆଉ ସେଥିରୁ ସେ କିଛି ସୁତୁଲି ଗୁଡିକ ବାହାର କରୁଥିଲେ, ତାହାକୁ ଏକ ପ୍ରକାର ସଜାଇବା ପାଇଁ ଛୋଟ ଝୁମ୍ପାମାନ ତିଆରି କରୁଥିଲେ। କେତେ ଜଣ ନଡ଼ା ଗଦା ଉପରେ ଶୋଇଛନ୍ତି? ତେବେ ମୁଁ କହିବି କେତେ ଜଣ କେବେ ଏହା ଜାଣିଛନ୍ତି ଯେ ଏକ ନଡ଼ା ତକିଆ କଣ ଅଟେ? ଆଚ୍ଛା ଭାଇ ଗ୍ଲୋଭର, ମୁଁ ବର୍ତ୍ତମାନ ଘରେ ଅଛି ଯଥେଷ୍ଟ ନିଶ୍ଚିତ ଭାବରେ ନଡ଼ା ଗଦା। ତେବେ ଅଧିକ ସମୟ ହୋଇନାହିଁ, ମୁଁ ଠିକ ସେହିପରି ଏକ ଅନୁଭୂତିରୁ ଆସିଅଛି। ଏବଂ ତାହା ଥିଲା, ତାହା ଭଲ ଶୋଇବା ଥଣ୍ଡା ଥିଲା। ତାପରେ ଶୀତଦିନେ ସେମାନେ ପୁରୁଣା ହାଲୁକା ଶଯ୍ୟାକୁ ନେଇ ତା ଉପରେ ବିଛେଇ ଦେଉଥିଲେ, ଆପଣମାନେ ଜାଣନ୍ତି। ଏବଂ ତାପରେ ଆମମାନଙ୍କ ଉପରେ ଏକ ମୋଟା କନା ଖଣ୍ଡକୁ ରଖିବାକୁ ପଡୁଥିଲା, କାରଣ ଘରର ସେହି ଫାଙ୍କା ସ୍ଥାନ ମାନଙ୍କରୁ ତୁଷାର ପ୍ରବାହିତ ହେଉଥିଲା। ଆପଣ ଜାଣନ୍ତି, ଯେଉଁଠାରେ କି ସେ ପୁରୁଣା କାଠ ପଟା ଗୁଡିକ ଏକ ଆରେଖ ଉପରେ ରହିଥାଏ, ଆପଣ ଜାଣନ୍ତି, ଏବଂ ତୁଷାର ସେଥିରୁ ବୋହି ଯାଉଥାଏ, ଏବଂ ମୁଁ ତା ଭଲ ଭାବରେ ସ୍ମରଣ କରିପାରେ। ଆଉ ତାପରେ ବାପା ଏକ ଦାଢ଼ି କରିବା ବ୍ରଶ ବ୍ୟବହାର କରୁଥିଲେ। ତେବେ ଆପଣଙ୍କର ହୃଦୟକୁ ସ୍ପର୍ଶ କରିବାକୁ ଯାଉଅଛି, ଏହା ମକା ଝୁମ୍ପାରୁ ତିଆରି ହୋଇଥିଲା, ମକା ଝୁମ୍ପାର ଏକ ଦାଢ଼ି କରିବା ବ୍ରଶ। ସେ ମାଙ୍କର ପୁରୁଣା ସୋଢା ସାବୁନ ନିଅନ୍ତି, ଯାହାକି ମା ତିଆରି କରିଥିଲେ, ତାକୁ ଘଷି ହୁଅନ୍ତି ଏବଂ ଏହି ମକା ଝୁମ୍ପାର ବ୍ରଶ ଦ୍ୱାରା ନିଜର ମୁହଁରେ ଲଗାନ୍ତି। ଆଉ ଏକ ବଡ଼ ପୁରୁଣା ସିଧା କ୍ଷୀର ଦ୍ୱାରା ଦାଢ଼ି ହୁଅନ୍ତି, ଏବଂ ରବିବାର ଦିନ ସେ ନିଅନ୍ତି କାଗଜ ଖଣ୍ଡ ଗୁଡିକୁ ନିଅନ୍ତି, ନିଜର ଗଳାବନ୍ଧନୀର ଚାରିପାଖରେ ରଖନ୍ତି। ସେମାନେ ପ୍ଲାଷ୍ଟିକ ଗଳାବନ୍ଧନୀ ମାନ ପିନ୍ଧୁଥିଲେ ଏବଂ ତାହାକୁ ଗଳାବନ୍ଧନୀର ଚାରିପାଖରେ ଏହିପରି ଭାବରେ ରଖୁଥିଲେ ଯେପରିକି ତାହାଙ୍କର ଜାମାର ଗଳାବନ୍ଧନୀରେ ସେହି ଫେଣ ନ ଲାଗିଯାଏ। କଣ ଆପଣ ସେହିପରି କରାଯାଇଥିବାର କେବେ ଦେଖିଛନ୍ତି? କାହିଁକି ମୁଁ ପ୍ରଭୁ ମୋର ମନେ ଅଛି, ତଳେ ଏକ ଛୋଟ ପୁରୁଣା ଝରଣାଟିଏ ଥିଲା ଯେଉଁଠାକୁ ଆମେ ପାଣି ପିଇବା ପାଇଁ ଯାଉଥିଲୁ, ଏବଂ ଏକ କଖାରୁ କୁଣ୍ଡରୁ ଆମର ଜଳକୁ ବାହାର କରୁଥିଲୁ। କେତେ ଜଣ ଏକ କଖାରୁ କୁଣ୍ଡ ଦେଖିଛନ୍ତି? ତେବେ ଯାହା ହେଉ, ଆପଣମାନଙ୍କ ମଧ୍ୟରୁ କେତେ ଜଣ କେଣ୍ଟକିରୁ ଅଟନ୍ତି? ହଁ, ବେଶ। ତେବେ ଏଠାରେ କେଣ୍ଟକି ନିବାସୀମାନଙ୍କୁ ଦେଖନ୍ତୁ। ତେବେ ମୁଁ ଭାବିଲି ଏହା ସମସ୍ତେ କେଣ୍ଟକି ପ୍ରଦେଶର ଭାଷାରେ ଓକିଜ୍ ଏବଂ ଆର୍କିଜ୍ ଏଠାରେ ଅଛନ୍ତି, ମାତ୍ର ଏପରି ଦେଖାଯାଉଛି ଯେପରିକି କେଣ୍ଟକି ଭିତରକୁ ଆସିଯାଇଛି। ତେବେ କେତେକ ମାସ ପୂର୍ବେ ସେମାନେ କେଣ୍ଟକିରେ ତେଲର ଅନୁସନ୍ଧାନ ପାଇଥିଲେ, ଆପଣମାନେ ଜାଣନ୍ତି, ତେଣୁକରି ବୋଧହୁଏ ସେମାନଙ୍କ ମଧ୍ୟରୁ କେତେକେ ଏହି ମାର୍ଗରେ ଆସୁଛନ୍ତି। ଆଉ ତେବେ ମୋର ମନେ ଅଛି, ଯେତେବେଳେ ବାପା ଭିତରକୁ ଆସି ରାତ୍ରି ଭୋଜନ ପାଇଁ ଧୁଆପୋଛା ହେଉଥିଲେ, ସେ ନିଜ ଜାମାର ବାହୁଗୁଡ଼ିକ ଉପରକୁ କରିଥାନ୍ତି, ଏବଂ ସେହି ଛୋଟ ଛୋଟ ମୋଟା ବାହୁଗୁଡ଼ିକ, ଏବଂ ଯେତେବେଳେ ସେ ଧୁଆ ହେବା ପାଇଁ ନିଜର ବାହୁକୁ ଉପରକୁ ଉଠାନ୍ତି, ନିଜ ମୁହଁରେ ପାଣି ଦିଅନ୍ତି, ସେତେବେଳେ ସେ ମାଂସପେଶୀ ଗୁଡିକ ତାଙ୍କର ଛୋଟ ଛୋଟ ବାହୁରେ ଖେଳି ଉଠେ। ଏବଂ ମୁଁ କହିଲି, ଆପଣ ଜାଣନ୍ତି, ମୋ ବାପା 150 ବର୍ଷ ବଞ୍ଚିବେ, ସେ ଏତେ ଶକ୍ତିଶାଳୀ ଥିଲେ, କିନ୍ତୁ ସେ 52 ବର୍ଷରେ ମୃତ୍ୟୁବରଣ କଲେ, ବୁଝିଲେ? ଏଠାରେ ଆମର କୌଣସି ଚିରସ୍ଥାୟୀ ନଗର ନାହିଁ, ତାହା ଠିକ, ଆମେ ଚିରକାଳ ନିମନ୍ତେ ରହିନପାରୁ। ତେବେ ଆସନ୍ତୁ ଆମେ ସମସ୍ତେ ଏକ ଅଳ୍ପ ଯାତ୍ରାଟିଏ କରିବା। ଏଠାରେ ଥିବା ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କର ଏକ ଜୀବନ କାହାଣୀ ଅଛି, ଠିକ ଯେପରିକି ମୋର ଅଛି, ଏବଂ କଦା ଏକଦା ଥରେ ସ୍ମୃତିପଟର ଯାତ୍ରାରେ ଯିବା ଭଲ କଥା। କଣ ଆପଣ ତାହା ଭାବନ୍ତି ନାହିଁ କି? କେବଳ ଫେରିଯାଆନ୍ତୁ ଏବଂ ଆସନ୍ତୁ ଆମେ ସମସ୍ତେ କିଛି ସମୟ ପାଇଁ ପଛକୁ ଫେରିଯିବା, ଛୋଟ ପିଲା ଭାବରେ ସମାନ ଅନୁଭୂତିକୁ ଫେରିବା। ଆଉ ତେବେ ଜୀବନ କାହାଣୀର ପ୍ରଥମ ଭାଗ, ମୁଁ ଏହାକୁ ଟିକିଏ ସ୍ପର୍ଶ କରିଦେଇଯିବି, କାରଣ ଏହା ପୁସ୍ତକରେ ଅଛି ଏବଂ ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ସେହି ପୁସ୍ତକଟି ଅଛି। ମୋର ଜନ୍ମ କେଣ୍ଟକି ପ୍ରଦେଶର ପର୍ବତାଞ୍ଚଳରେ ଅତି ଉପର ଭାଗରେ ଏକ ଛୋଟିଆ ପାହାଡ଼ କୁଡ଼ିଆରେ ହୋଇଥିଲା। ସେଠାରେ ଗୋଟିଏ ବଖରା ଥିଲା ଯେଉଁଥିରେ କି ଆମେମାନେ ରହୁଥିଲୁ। ଭୂମିରେ କୌଣସି ଲୁଗା ନଥିଲା, ଏପରି ଭୂମି ଉପରେ କାଠ ମଧ୍ୟ ନଥିଲା, ଏହା କେବଳ ଏକ ଖାଲି ଚଟାଣ ଥିଲା ଆଉ ଏକ ଖୁଣ୍ଟ, ଗୋଟିଏ ଖୁଣ୍ଟ କଟାଯାଇ ସେଥିରେ ପୁଣି 3 ଗୋଡ଼ ଥିଲା, ତାହା ଆମର ମେଜ ଥିଲା। ଏବଂ ସେ ସମସ୍ତ ଛୋଟ ବ୍ରାହ୍ମଣ ପିଲାମାନେ ସେଠାରେ ଚାରିଆଡ଼େ ଜମା ହେଉଥିଲେ, ଆଉ ସେହି ଛୋଟ ପୁରୁଣା କୁଡିଆ ସମ୍ମୁଖରେ ପାଟିତୁଣ୍ଡ କରୁଥିଲେ। ଏପରି ଦେଖାଯାଉଥିଲା ଯେପରିକି ଦଳେ ଉପଶମ ଜୀବମାନେ ଧୂଳିରେ ପାଟିତୁଣ୍ଡ କରି ଖେଳୁଥିଲେ। ଆପଣ ଜାଣନ୍ତି, ସମସ୍ତ ଛୋଟ ଭାଇମାନେ, ଆମେମାନେ 9 ଜଣ ଥିଲୁ, ଆଉ ଗୋଟିଏ ସାନ ଝିଅ ଥିଲା। ତେବେ ସେହି ବାଳକମାନଙ୍କ ସମୂହ ମଧ୍ୟରେ ତାହାର ପ୍ରକୃତରେ ଏକ ଅତ୍ୟଧିକ କଷ୍ଟ ସମୟ ରହିଥିଲା। ଆମେମାନେ ସେହି ଦିନମାନଙ୍କରେ କରିଥିବା କାର୍ଯ୍ୟକଳାପଗୁଡ଼ିକ ନିମନ୍ତେ ଆମମାନଙ୍କୁ ଆଜି ପର୍ଯ୍ୟନ୍ତ ତାହାକୁ ସମ୍ମାନ କରିବାକୁ ଅଛି। ସେ ଆମ ସହିତ କୌଣସି ସ୍ଥାନକୁ ଯାଇପାରୁନଥିଲା, ଆମେ ତାହାକୁ ଘଉଡ଼ାଇ ଦେଉଥିଲୁ। ସେ ଜଣେ ଝିଅ ଥିଲା, ତେଣୁ ସେ ଏହା ସହ୍ୟ କରିପାରୁନଥିଲା, ଆପଣ ଜାଣନ୍ତି। ତେଣୁ ଆମର ଥିଲା ଏବଂ ସମସ୍ତେ ମନେ ରଖନ୍ତୁ ଯେ ସେ ମେଜ ପଛରେ ଆମମାନଙ୍କର କେବଳ ଦୁଇଟି ଚୌକି ଥିଲା, ଆଉ ସେଗୁଡ଼ିକ ଡାଳ ଛାଲିରୁ ତିଆରି ହୋଇଥିଲା। କେବଳ ପୁରୁଣା ଅଖରୋଟ ଚାରା ଗୁଡ଼ିକ କାଟି ରଖିଦିଅନ୍ତୁ ଏବଂ ସେମାନଙ୍କର ତଳ ଅଂଶ ଅଖରୋଟ ଛାଲି ସହିତ ଲାଗିଥାଏ। କେହି କେବେ ଅଖରୋଟ ଛାଲିର ଚୌକି ଦେଖିଛନ୍ତି କି? ହଁ, ଆଉ ମୁଁ ଏପର୍ଯ୍ୟନ୍ତ ମାକୁ ଶୁଣିପାରେ। ଓ ପରେ ଯେତେବେଳେ ଆମେ ଏପରି ଏକ ସ୍ଥାନରେ ପହଞ୍ଚିଲୁ ଯେଉଁଠାରେ କି ତାହା ପାଖରେ ଏକ କାଠ ଚଟାଣ ଥାଇପାରନ୍ତା, ସେ ଶିଶୁମାନଙ୍କୁ ନିଜ କୋଳରେ ଏହିପରି ଭାବରେ ନେଇ ଏବଂ ସେହି ପୁରୁଣା ଚୌକିକୁ ଦୋହଲାଇ କେବଳ ବାଡ଼ଉଥାନ୍ତା ଚଟାଣରେ ବାଡ଼େଇ ହେଉଥାନ୍ତା। ମୋର ମନେ ଅଛି ଯେତେବେଳେ ସେ ଧୁଆ ଧୋଇ କିମ୍ବା କିଛି କରୁଥିଲେ ସେତେବେଳେ ଛୋଟ ପିଲାମାନେ ଯେପରି କବାଟରୁ ବାହାରି ନ ଯାଆନ୍ତୁ ମୁଁ ଜଗୁଥିଲି। ସେ ଏକ ଚୌକିକୁ ତଳେ ରଖିଦେଉଥିଲେ ଏବଂ ତାହାକୁ କବାଟରେ ଏକ ପ୍ରକାର ବଙ୍କା କରି ରଖୁଥିଲେ ଯେପରିକି ସାନ ପିଲାମାନେ ବାହାରକୁ ନ ଯାଆନ୍ତି ଯେତେବେଳେ ତାହାଙ୍କୁ ପାଣି ଆଣିବା ପାଇଁ ଝରଣାକୁ ଯିବାକୁ ପଡୁଥିଲା ଏବଂ ସେପରି କିଛି କରିବାକୁ ପଡୁଥିଲା। ଏବଂ ମୋର ଜନ୍ମ ସମୟରେ ମା 15 ବୟସର ଥିଲେ, ବାପା 18 ଥିଲେ ଏବଂ ମୁଁ 9 ସନ୍ତାନମାନଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲି। ଏବଂ ସେମାନେ ମୋତେ କହିଥିଲେ ଯେ ସେହି ସକାଳରେ ଯେବେ ମୋର ଜନ୍ମ ହୋଇଥିଲା ତେବେ ଆମେ ବହୁତ ଗରିବ ଥିଲୁ, ଗରିବରୁ ଗରିବ ଥିଲୁ ଏବଂ ଏହି ଛୋଟ କୁଡ଼ିଆରେ ଆମର କୌଣସି ଝରକା ମଧ୍ୟ ନଥିଲା। ଏହାର ଏକ ଛୋଟ କାଠ କବାଟ ପରି ଥିଲା ଯାହାକି ଆପଣ ଖୋଲନ୍ତି। ମୁଁ ସନ୍ଦେହ କରୁଛି ଯେ ଆପଣ କେବେ ସେହିପରି କିଛି ଦେଖିଛନ୍ତି। ଏକ ଛୋଟ କାଠ କବାଟ ଥିଲା ଯାହାକି ଝରକା ବଦଳରେ ଖୋଲୁଥିଲା। ଆପଣ ଏହାକୁ ଦିନବେଳେ ଖୋଲା ରଖନ୍ତି ଏବଂ ଆପଣ ଏହାକୁ ରାତ୍ରିରେ ବନ୍ଦ କରିଦିଅନ୍ତି। ଆମେ ସେ ଦିନମାନଙ୍କରେ ବିଜୁଳି ବତୀ କିମ୍ବା କିରାସିନୀ ବତୀ ମଧ୍ୟ ଜାଳିପାରୁନଥିଲୁ। ଆମ ପାଖରେ ତାହା ଥିଲା ଯାହାକୁ ଆପଣ କହନ୍ତି ଏକ ଗ୍ରୀଜ୍ ବତୀ। ତେବେ ମୁଁ ଜାଣିନାହିଁ ଯେ ଆପଣ କେବେ ଜାଣିଛନ୍ତି କି ନାହିଁ ଏକ ଗ୍ରୀଜ୍ ବତୀ କ'ଣ ଅଟେ। ଆଚ୍ଛା, ଆପଣ କ'ଣ ଏବଂ କ'ଣ ଆପଣ କେବେ କିଣୁଛନ୍ତି କି? ଏକ ପାଇନ୍ ଗଣ୍ଠି ପୋଡ଼ିଛନ୍ତି କି? କାରଣ ଏକ ପାଇନ୍ ଗଣ୍ଠିକୁ କେବଳ ନିଅନ୍ତୁ ଓ ତାହାକୁ ନିଆଁ ଲଗାନ୍ତୁ ଓ ତାହାକୁ ଢାଙ୍କୁଣୀ ଉପରେ ରଖନ୍ତୁ, ତାହା ଜଳିଯିବ ଏବଂ ତାହା ଅଳ୍ପ ଟିକେ ଧୂଆଁ ହେଲା, ମାତ୍ର ଯାହା ବି ହେଉ ଜାଳିବା ନିମନ୍ତେ ସେମାନଙ୍କ ପାଖରେ କୌଣସି ଆସବାବପତ୍ର ନଥିଲା, ଏଣୁ ତାହା କେବଳ କୁଡ଼ିଆଟି ଧୂଆଁରେ ପରିପୂର୍ଣ୍ଣ ହୋଇଗଲା। ଏହା ଭଲ ଭାବରେ ଟାଣି ନେଲା କାରଣ ସେଠାରେ ଉପରେ ତାହାକୁ ଟାଣି ନେବା ପାଇଁ ଯଥେଷ୍ଟ ଛାତ ଥିଲା, ଏଣୁ ତାହା ମୁଁ 1909 ଏପ୍ରିଲ ମାସ ତାର 6 ତାରିଖରେ ଜନ୍ମଗ୍ରହଣ କରିଥିଲି। ନିଶ୍ଚିତରେ ଆପଣମାନେ ଜାଣନ୍ତି ତାହା ମୋତେ ବର୍ତ୍ତମାନ 25 ଟିକେ ଅଧିକ କରିଦେଇଅଛି। ଆଉ ତେଣୁକରି ମୁଁ ଜନ୍ମ ହୋଇଥିବା ସକାଳରେ ମା କହିଥିଲେ ଯେ ସେମାନେ ଝରକାକୁ ଖୋଲିଲେ। ତେବେ ଆମ ପାଖରେ କୌଣସି ଡାକ୍ତର ନଥିଲେ, ଜଣେ ଧାତ୍ରୀ ଥିଲେ କେବଳ, ଏବଂ ସେ ଧାତ୍ରୀଟି ମୋର ଜେଜେମା ଥିଲା। ଏବଂ ତେଣୁକରି ଯେତେବେଳେ ମୁଁ ଜନ୍ମ ହେଲି ଏବଂ ମୋର ପ୍ରଥମ କାନ୍ଦିବା ଆରମ୍ଭ କଲି, ଆଉ ମାତା ତାଙ୍କର ସନ୍ତାନକୁ ଦେଖିବାକୁ ଚାହୁଁଥିଲେ, ପୁଣି ସେ ନିଜେ ଜଣେ ଶିଶୁଠାରୁ ଅଧିକ ନଥିଲେ, ଆଉ ଯେତେବେଳେ ସେମାନେ ସେ ଛୋଟ ଝରକାଟିକୁ ଖୋଲିଲେ ତାହା ଦିନର ପ୍ରାତଃ ସମୟରେ ଥିଲା, ପ୍ରାୟ 5 ହୋଇଥିଲା। ଏବଂ ସେଠାରେ ଏକ ପୁରୁଣା ରବିନ ଚଢେଇ ଏକ ଛୋଟ ବୁଦା ପାଖରେ ବସିଥିଲା, ଯେପରିକି ଆପଣମାନେ ସମସ୍ତେ ଏହାର ଚିତ୍ର ମୋ ଜୀବନ କାହାଣୀର ମୋର ପୁସ୍ତକରେ ଦେଖିଛନ୍ତି। ଏକ ପୁରୁଣା ରବିନ ଚଢେଇ ସେଠାରେ ବସି ରହି କେବଳ ତାହା ଭିତରେ ଥିବା ସମସ୍ତ କିଛି ସହିତ ଗୀତ ଗାଉଥିଲା। ମୁଁ ସବୁବେଳେ ରବିନ ଚଢେଇକୁ ଭଲ ପାଇଅଛି। ବର୍ତ୍ତମାନ ଆପଣ ବାଳକମାନେ ଯେଉଁମାନେ କି ରେଡିଓ ପ୍ରସାରଣରେ ଅଛନ୍ତି, ମୋର ପକ୍ଷୀମାନଙ୍କ ଉପରେ ଗୁଳି କରିବେ ନାହିଁ। ଆପଣ ଦେଖନ୍ତୁ ସେଗୁଡ଼ିକ ସେମାନେ ଅଟନ୍ତି, ସେମାନେ ଅଟନ୍ତି, ସେଗୁଡ଼ିକ ମୋର ପକ୍ଷ ଅଟନ୍ତି। କଣ ଆପଣ କେବେ ରବିନ ଚଢେଇର କିମ୍ବଦନ୍ତୀ ଶୁଣିଛନ୍ତି ଯେ ସେ କିପରି ତାହାର ଲାଲ ବକ୍ଷସ୍ଥଳ ପାଇଥିଲା? ମୁଁ ଏଠାରେ କିଛି ସମୟ ଅଟକି ଯିବି। ସେ କିପରି ତାର ଲାଲ ବକ୍ଷସ୍ଥଳ ପାଇଥିଲା? ଦିନେ ସେଠାରେ ରାଜାମାନଙ୍କର ରାଜା କୁଶ ଉପରେ ମୃତ୍ୟୁବରଣ କରୁଥିଲେ ଏବଂ ସେ ଯନ୍ତ୍ରଣା ଭୋଗୁଥିଲେ, ଆଉ କେହି ହେଲେ ତାହାଙ୍କ ନିକଟକୁ ଆସୁନଥିଲେ। ତାହାଙ୍କୁ ସାହାଯ୍ୟ କରିବା ନିମନ୍ତେ ତାଙ୍କର କେହି ନଥିଲେ ଏବଂ ସେଠାରେ ଏକ ଛୋଟ ବାଦାମୀ ରଙ୍ଗର ପକ୍ଷୀଟିଏ ଥିଲା ଯିଏକି ସେହି କୃଷରୁ କଣ୍ଟା ଗୁଡ଼ିକ ବାହାର କରିବାକୁ ଚାହୁଁଥିଲା, ଆଉ ସେ କୃଷ ଉପରକୁ ଉଡ଼ିବାକୁ ଜାରି ରଖିଥିଲା ଏବଂ ସେହି କଣ୍ଟା ଗୁଡ଼ିକ ଉପରେ ବାଡ଼େଇ ହେଉଥିଲା। ସେଗୁଡ଼ିକୁ ଟାଣି ବାହାର କରିବା ପାଇଁ ସେ ଅତି ଛୋଟ ଥିଲା ଏବଂ ତଦ୍ୱାରା ସେ ତାର ଛୋଟ ବକ୍ଷସ୍ଥଳଟି ରକ୍ତରେ ଲାଲ କରିଦେଲା ଏବଂ ସେବେଠାରୁ ନେଇ ତାର ବକ୍ଷସ୍ଥଳଟି ଲାଲ ରହିଆସିଛି। ପିଲାମାନେ ତାକୁ ଗୁଳି କରିବ ନାହିଁ, ତାକୁ ଏକାକି ଛାଡ଼ି ଦିଅ। ସେ ଝରକା ପାର୍ଶ୍ୱରେ ବସି ରହି ଚେଁ ଚେଁ ଶବ୍ଦ କରୁଥିଲା ଯେପରିକି ରବିନ ଚଢେଇମାନେ ଗୀତ ଗାଇଥାନ୍ତି ଏବଂ ବାପା ଝରକା ପଛକୁ ଠେଲି ଦେଇ ଖୋଲି ଦେଇଥିଲେ। ଏବଂ ଯେତେବେଳେ ସେମାନେ ସେହି ଛୋଟ ଝରକାଟିର କବାଟକୁ ପଛକୁ ଠେଲିଦେଲେ ଚିତ୍ରରେ ଆପଣ ଦେଖୁଥିବା ସେହି ପ୍ରକାଶଟି ଘୁରି ଘୁରି ଝରକା ନିକଟକୁ ବୁଲି ଆସିଲା। ମୋ ମା କୁହନ୍ତି ଏବଂ ଖଟ ଉପରେ ଝୁଲି ରହିଲା। ଜେଜେମା କଣ କହିବେ ଜାଣିନଥିଲେ। ତେବେ ଆମେମାନେ ଏକ ଧାର୍ମିକ ପରିବାର ନଥିଲୁ। ମୋର ଲୋକମାନେ କ୍ୟାଥଲିକ ଅଟନ୍ତି। ମୁଁ ଉଭୟ ପାର୍ଶ୍ୱରୁ ଆଇରିଶ ଅଟେ। ମୋ ବାପା କଠୋର ଆଇରିଶ ବ୍ରାହ୍ମଣ ଅଟନ୍ତି। ମୋ ମା ହେଉଛନ୍ତି ହାର୍ଭେ, କେବଳ ଯେ ତାଙ୍କ ପିତା ଜଣେ ମୂଳ ଅଧିବାସୀ ଚେରୋକି ଭାରତୀୟକୁ ବିବାହ କରିଥିଲେ, ଏଣୁ ତାହା ସେଠାରେ ଆଇରିଶ ବଂଶଗତ ରକ୍ତର ସେ ଛୋଟ ଧାଡ଼ିକୁ ଭାଙ୍ଗି ଦେଇଥିଲା। ଆଉ ପିତା ଓ ମାତା ଗିର୍ଜାକୁ ଯାଉନଥିଲେ ଏବଂ ସେମାନେ ମଣ୍ଡଳୀରୁ ବାହାରେ ବିବାହ କରିଥିଲେ ଏବଂ ସେମାନଙ୍କର ଆଦୌ କୌଣସି ଧର୍ମ ନଥିଲା ଏବଂ ସେଠାରେ ପଛରେ ପର୍ବତ ଦେଶରେ ଏକ କ୍ୟାଥୋଲିକ ଗିର୍ଜାଟିଏ ସୁଦ୍ଧା ନଥିଲା। ଏଣୁ ସେମାନେ ପ୍ରାରମ୍ଭିକ ବସ୍ତି ବାସିନ୍ଦା ରୂପେ ଆସିଥିଲେ। ଦୁଇ ଜଣ ବ୍ରାହ୍ମ ଆସିଥିଲେ ଏବଂ ସେଥିରୁ ସମ୍ପୂର୍ଣ୍ଣ ବ୍ରାହ୍ମର ପିଢ଼ି ଉତ୍ପନ୍ନ ହେଲା। ଏହା ପରିବାର ବଂଶାବଳୀ ଅଟେ। ଏବଂ ତାପରେ ସେ ଖୋଲିଲେ, ଯେତେବେଳେ ସେମାନେ ଏହି ଝରକାଟିକୁ ଖୋଲିଲେ ଓ ଏହି ପ୍ରକାଶ ସେଠାରେ ଉପସ୍ଥିତ ହେଲା, ସେମାନେ କ'ଣ କରିବେ ତାହା ଜାଣିନଥିଲେ। ଏହି ଘଟଣା ନିମନ୍ତେ ବାପା ନିଜ ପାଇଁ, ମା କହନ୍ତି, ଏକ ନୂଆ ଯୋଡ଼ି ଶୀତକାଳୀନ ଓଭରଅଲ୍ ବସ୍ତ୍ର କିଣିଥିଲେ। ସେ ଛିଡ଼ା ହୋଇଥିଲେ ସେହି ପୁରୁଣା ଓଭରଅଲ୍ ବସ୍ତ୍ରର ମୁଣାରେ ନିଜର ବାହୁଦ୍ୱୟକୁ ଗୁଞ୍ଜି ଦେଇ, ଯେପରିକି ସେହି ସମୟରେ ଜଙ୍ଗଲୀ ନିବାସୀ ଓ କାଠକଟାଳୀମାନେ ବ୍ୟବହୃତ କରୁଥିଲେ, ଏବଂ ଏହା ସେମାନଙ୍କୁ ଭୟଭୀତ କରିଦେଇଥିଲା। ତେବେ ବୋଧହୁଏ ମୋତେ 10 ଦିନ ହୋଇଥିବା ପରେ କିମ୍ବା ସେପରି କିଛି, ସେମାନେ ମୋତେ ଉପସମ କିଙ୍ଗଡମ୍ ନାମରେ ଏକ ସାନ ବ୍ୟାପ୍ଟିଷ୍ଟ ଗିର୍ଜାକୁ ନେଇଯାଇଥିଲେ। ଉପସମ କିଙ୍ଗଡମ୍ ବ୍ୟାପ୍ଟିଷ୍ଟ ଗିର୍ଜା, ତାହା ଏକ ଉତ୍ତମ ନାମ ଅଟେ। ସେଠାରେ ଜଣେ ପୁରୁଣା ସର୍କିଟ ପ୍ରଚାରକ ଥିଲେ। ସେ ପୁରୁଣା କାଳିଆ ବ୍ୟାପ୍ଟିଷ୍ଟ ପ୍ରଚାରକ ସେଠାକୁ ପ୍ରତ୍ୟେକ 2 ମାସରେ ଥରେ ଆସୁଥିଲେ। ସେଦିନ ଲୋକମାନେ ଏକତ୍ର ମିଶି ଏକ ଅଳ୍ପ ସେବା କରୁଥିଲେ। ସେମାନେ ଯାଇ କିଛି ଗୀତ ଗାଉଥିଲେ, ମାତ୍ର ସେମାନେ ସେହି ସର୍କିଟ ଆରୋହୀଙ୍କ ଉପରେ ଅତ୍ୟଧିକ ଭାବରେ ପ୍ରଚାରର ଭାର ଦେଉଥିଲେ। ସେମାନେ ତାଙ୍କୁ ପ୍ରତିବର୍ଷ ଏକ ଅଖା କଖାରୁ ଓ ସେହିପରି କିଛି ଜିନିଷ ମୂଲ୍ୟ ଭାବରେ ଦେଉଥିଲେ। ଆପଣମାନେ ଜାଣନ୍ତି ଯେ ଲୋକମାନେ ତାହା ଦେବା ପାଇଁ ଚାଷ କରୁଥିଲେ, ଏବଂ ସେହି ପୁରୁଣା ପ୍ରଚାରକ ଆସିଲେ ଓ ସେଠାରେ ଏକ ଛୋଟ ପିଲା ଭାବରେ ମୋ ପାଇଁ ପ୍ରାର୍ଥନା କଲେ। ଗିର୍ଜାକୁ ତାହା ମୋର ପ୍ରଥମ ଯାତ୍ରା ଥିଲା। ପ୍ରାୟ 20 ବର୍ଷରେ 2 ବର୍ଷରୁ ଟିକେ ଅଧିକ ହୋଇଥିବ ପ୍ରଥମ ଦର୍ଶନ ଉପସ୍ଥିତ ହୋଇଥିଲା। ତେବେ ସେମାନେ ସେଠାରେ ପର୍ବତାଞ୍ଚଳରେ କହିଦେଇଥିଲେ ଯେ ଏହି ପ୍ରକାଶ ଆସିଥିଲା, ତେଣୁ ସେମାନେ ଏହାକୁ ଜାଣିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ କେତେକ କହିଲେ ଯେ ନିଶ୍ଚିତ ଭାବରେ ଘରର ଏକ ଦର୍ପଣରେ ପ୍ରତିଫଳିତ ହେଉଥିବା ସୂର୍ଯ୍ୟକିରଣ ହୋଇଥିବ, ମାତ୍ର ସେଠାରେ କୌଣସି ଦର୍ପଣ ନଥିଲା ଏବଂ ସୂର୍ଯ୍ୟ ଉଦୟ ହୋଇନଥିଲା, ତେଣୁ ତାହା ଅତ୍ୟଧିକ ଚଞ୍ଚଳ ଥିଲା। 5 ଘଟିକା ହୋଇଥିଲା ଏବଂ ତାପରେ ସେମାନେ କେବଳ ଏହାକୁ ଅତିକ୍ରମ କରି ଚାଲିଗଲେ। ଆଉ ଯେତେବେଳେ ମୁଁ ପ୍ରାୟ ଧରି ନିଆଯାଉ 3 ବର୍ଷର ପାଖାପାଖି ହୋଇଥିଲି, ତେବେ ମୋତେ ସଚ୍ଚୋଟ ରହିବାକୁ ଅଛି। ଏଠାରେ କିଛି ବିଷୟ ଅଛି ଯାହା ମୁଁ କହିବାକୁ ପସନ୍ଦ କରେ ନାହିଁ ଏବଂ ମୋର ଇଚ୍ଛା ଯେ ମୁଁ ତାହାକୁ ଉହ୍ୟ କରିଦେଇ ପାରନ୍ତି ଏବଂ ତାହାକୁ କହିବାକୁ ନ ପଡ଼ନ୍ତି। ମାତ୍ର ତଥାପି ସତ କହିବାକୁ ଗଲେ, ଯଦି ଏହା ଆପଣଙ୍କ ଉପରେ କିମ୍ବା ଆପଣଙ୍କର ଲୋକମାନଙ୍କ ଉପରେ ଥାଏ, ତେବେ ଆପଣଙ୍କୁ ସତ କହିବା ଉଚିତ। ଏହା ବିଷୟରେ ସଚ୍ଚୋଟ ରୁହନ୍ତୁ ଏବଂ ତାପରେ ଏହା ସର୍ବଦା ସମାନ ଅଟେ। ମୋ ବାପା ଜଣେ ଧାର୍ମିକ ବ୍ୟକ୍ତି ହେବାଠାରୁ ବହୁତ ଦୂରରେ ଥିଲେ। ସେ ଜଣେ ପର୍ବତାଞ୍ଚଳର ସାଧାରଣ ବାଳକ ଥିଲେ, ଯିଏକି ସବୁ ସମୟରେ ନିରନ୍ତର ମଦ୍ୟପାନ କରୁଥିଲେ ଏବଂ ସେ ଏକ ଝଗଡ଼ାକୁ ନେଇ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ସେଠାରେ 2 କିମ୍ବା 3 ଜଣ ପ୍ରାୟ ମରିବା ପରି ହୋଇଯାଇଥିଲେ। ଯେତେବେଳେ ସେହି ପର୍ବତାଞ୍ଚଳରେ କୌଣସି ଏକ ଆମୋଦ ପ୍ରମୋଦର ଉତ୍ସବରେ ସେମାନେ ଝଗଡ଼ା କରିଥିଲେ, ଗୁଳିଚାଳନା କରିଥିଲେ ଏବଂ ପରସ୍ପରକୁ ଛୁରୀରେ କଟାକଟି ହୋଇଥିଲେ, ଏବଂ ବାପା ଏହି ଝଗଡ଼ାର ମୁଖ୍ୟ ଲୋକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ, କାରଣ ସେଠାରେ ତାଙ୍କର ଜଣେ ବନ୍ଧୁ ଆହତ ହୋଇଥିଲେ ଏବଂ କାହାରି ଜଣକାକୁ ଗୋଟିଏ ଚୌକିରେ ମାରିଦେଇଥିଲେ ଏବଂ ତାହା ଥିଲା ସେ ବ୍ୟକ୍ତି ଜଣକ ଛୁରୀ ବାହାର କରି ବାପାଙ୍କର ବନ୍ଧୁର ଆଙ୍ଗୁଳିକୁ କାଟିବାକୁ ଯାଉଥିଲେ। ଏହି ଛୁରୀ ସହିତ ଭୂମି ଉପରେ ତାଙ୍କର ହୃଦୟକୁ ଘାତ କରିବାକୁ ଯାଉଥିଲେ ଆଉ ବାପା ତାଙ୍କର ଅଂଶଗ୍ରହଣ କଲେ ଏବଂ ଏହା ପ୍ରକୃତରେ ଏକ ଭୟଙ୍କର ଝଗଡ଼ା ହୋଇଥିବ, କାରଣ ସେମାନେ ବହୁ ମାଇଲ ଦୂରରୁ ବୁକ୍ସ ବିଲେ ପର୍ଯ୍ୟନ୍ତ ଏତେ ବାଟରୁ ସେମାନେ ବାପାଙ୍କ ପଛରେ ଘୋଡ଼ା ଉପରେ ଜଣେ ଆଇନ ରକ୍ଷକକୁ ପଠାଇଥିଲେ। ତେଣୁ ସେ ବ୍ୟକ୍ତି ଜଣକ ମୃତ୍ୟୁ ମୁଖରେ ପଡ଼ି ରହିଥିଲେ। ହୋଇପାରେ ତାଙ୍କର କିଛି ଲୋକ ଏଠି ଶୁଣୁଥିବେ, ମୁଁ ତାଙ୍କର ନାମ ଡାକିବାକୁ ଯାଉଅଛି। ୱିଲ୍ ୟାରବ୍ରୋ ତାଙ୍କ ନାମ ଥିଲା। ସେମାନେ ବୋଧହୁଏ, ମୁଁ ଭାବୁଛି, ସେମାନଙ୍କ ମଧ୍ୟରୁ ତାଙ୍କ ପୁଅମାନଙ୍କ ମଧ୍ୟରୁ କେତେକ କାଲିଫର୍ଣ୍ଣିଆରେ ଅଛନ୍ତି। ମାତ୍ର ସେ ଜଣେ ଦାଦା ପରିକା ବିରାଟ ଶକ୍ତିଶାଳୀ ବ୍ୟକ୍ତି ଥିଲେ। ନିଜର ପୁଅକୁ କଣ୍ଟା ବାଡ଼ ଦ୍ୱାରା ହତ୍ୟା କରିଥିଲେ, ଏଣୁ ସେ ଜଣେ ବହୁତ ଶକ୍ତିଶାଳୀ ଓ ଦୁଷ୍ଟ ଲୋକ ଥିଲେ। ଆଉ ତେଣୁକରି ତାହାଙ୍କର ବାପାଙ୍କ ମଧ୍ୟରେ ଏକ ବଡ଼ ଛୁରୀ ଲଢ଼େଇ ହୋଇଥିଲା ଏବଂ ମୋ ବାପା ପ୍ରାୟ ସେ ବ୍ୟକ୍ତିଙ୍କୁ ହତ୍ୟା କରିଦେଇଥିଲେ। ତେଣୁ ତାଙ୍କୁ ପଳାୟନ କରି କେଣ୍ଟକି ପ୍ରଦେଶ ଛାଡ଼ିଦେବାକୁ ପଡ଼ିଥିଲା ଏବଂ ନଦୀ ପାର ହୋଇ ଇଣ୍ଡିଆନାକୁ ଆସିବାକୁ ପଡ଼ିଥିଲା। ଏବଂ ତାଙ୍କର ଏକ ଭାଇ ଥିଲେ, ଯିଏକି ସେହି ସମୟରେ କେଣ୍ଟକି ପ୍ରଦେଶର ଲୁଇସଭିଲେରେ ରହୁଥିଲେ।
ସେ ଲୁଇଜଭିଲେରେ କେଣ୍ଟକିରେ ଥିବା ଉଡ୍ ମୋଜାଇକ୍ ସମିଲ୍ସର ସହକାରୀ ଅଧୀକ୍ଷକ ଥିଲେ ଏବଂ ବାପା ତାଙ୍କର ବଡ଼ ଭାଇକୁ ଖୋଜିବାକୁ ଆସିଥିଲେ। ବାପା 17 ସନ୍ତାନମାନଙ୍କ ମଧ୍ୟରୁ ପୁଅମାନଙ୍କ ମଧ୍ୟରେ ସବୁଠୁ ସାନ ଥିଲେ। ତେଣୁ ସେ ତାଙ୍କର ବଡ଼ ଭାଇକୁ ଖୋଜିବାକୁ ଆସିଲେ। ଯେତେବେଳେ ସେ ପ୍ରାୟ 1 ବର୍ଷ ପାଇଁ ଚାଲିଯାଇଥିଲେ, ସେ ଫେରି ଆସିପାରିଲେ ନାହିଁ କାରଣ ଆଇନ ତାଙ୍କୁ ଖୋଜୁଥିଲା। ଏବଂ ତାପରେ ଯେତେବେଳେ ଆମେ ତାଙ୍କଠାରୁ ଚିଠି ଦ୍ୱାରା ଶୁଣିଲୁ, ଯାହାକି ଅନ୍ୟ ନାମରେ ଦସ୍ତଖତ ହୋଇଥିଲା, ମାତ୍ର ସେ ମାଙ୍କୁ କହିଥିଲେ ଯେ ଏହା ଏପରି ହେବ ଯେ ସେ ତାଙ୍କଠାରୁ ଖବର ଶୁଣିବେ। ଏବଂ ତାପରେ ମୋର ଦିନେ ମନେ ପଡ଼ିଲା ଯେ ସେହି ଝରଣା ଏହି ଛୋଟ କ୍ୟାବିନ୍ ଠିକ୍ ଘର ପଛରେ ଥିଲା ଏବଂ ତାପରେ ସେହି ସମୟ କାଳରେ 9 ମୋ ଏବଂ ମୋର ପରବର୍ତ୍ତୀ ଭାଇ ମଧ୍ୟରେ 11 ମାସର ପାର୍ଥକ୍ୟ ଥିଲା ଏବଂ ସେ ଏବେ ମଧ୍ୟ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିଲା ଏବଂ ମୋ ହାତରେ ଏକ ବଡ଼ ପଥର ଥିଲା ଏବଂ ମୁଁ ତାକୁ ଏହା ଦେଖାଇବାକୁ ଚେଷ୍ଟା କରୁଥିଲି ଯେ ମୁଁ ଏ ପଥରକୁ ସେହି ପୁରୁଣା କାଦୁଅ ଭିତରେ କେତେ ଗଭୀର ଭାବରେ ଫିଙ୍ଗି ପାରିବି, ଯେଉଁଠାରେ କି ସେ ଝରଣା ଭୂମି ଉପରେ ବୋହିଯାଇଥିଲା ଓ ଭୂମିକୁ କାଦୁଅ କରିଦେଇଥିଲା। ମୁଁ ଗୋଟିଏ ପକ୍ଷୀକୁ ଶୁଣିଲି ଏବଂ ତାହାକୁ ଗଛ ଉପରେ ଗୀତ ଗାନ କରୁଥିଲା ଏବଂ ମୁଁ ସେହି ଗଛକୁ ଅନାଇଲି ଆଉ ସେହି ପକ୍ଷୀଟି ଉଡ଼ିଗଲା ଏବଂ ଯେତେବେଳେ ତାହା ହେଲା ଏକ ରବ ମୋ ସହିତ କଥା ହେଲେ। ତେବେ ମୁଁ ଜାଣେ ଯେ ଆପଣ ଭାବୁଛନ୍ତି ମୁଁ ତାହା ଚିନ୍ତା କରିପାରେ ନାହିଁ ଓ ସ୍ମରଣ କରିପାରେ ନାହିଁ, ମାତ୍ର ସଦାପ୍ରଭୁ ପରମେଶ୍ୱର ଯିଏକି ବିଚାରକର୍ତ୍ତା ଅଟନ୍ତି, ପୃଥିବୀ ଏବଂ ଆକାଶ ମଣ୍ଡଳ ଓ ସମସ୍ତ କିଛି ବିଷୟ ଯାହା ଏଠାରେ ଅଛି ଜାଣନ୍ତି ଯେ ମୁଁ ସତ୍ୟ କହୁଅଛି। ସେହି ପକ୍ଷୀଟି ଯେତେବେଳେ ତାହା ଉଡ଼ି ଚାଲିଗଲା, ସେତେବେଳେ ସେ ସ୍ଥାନରୁ ଯେଉଁଠାରେ ସେହି ପକ୍ଷୀଟି ଗଛରେ ଥିଲା ସେଠାରୁ ଏକ ରବ ଆସିଲା, ଯେପରିକି ବୁଦା ଭିତରେ ପବନ ରହିଯାଇଥାଏ, ଆଉ ତାହା କହିଲା, ତୁମେ ନ୍ୟୁ ଆଲବନୀ ନାମକ ଏକ ସହର ନିକଟରେ ରହିବ। ଏବଂ ମୁଁ ମୋର 3 ବର୍ଷ ବୟସରୁ ଏହି ସମୟ ପର୍ଯ୍ୟନ୍ତ ଇଣ୍ଡିଆନାର ନ୍ୟୁ ଆଲବନୀର ସହରର 3 ମାଇଲ ଭିତରେ ରହିଅଛି। ମୁଁ ଭିତରକୁ ଗଲି ଏବଂ ମୋ ମାଙ୍କୁ ଏହା ବିଷୟରେ କହିଲି। ସେ ଭାବିଲେ ଯେ ମୁଁ ବୋଧହୁଏ ସ୍ୱପ୍ନ ଦେଖୁଥିଲି କିମ୍ବା ସେପରି କିଛି। ପରେ ଆମେ ଇଣ୍ଡିଆନା ପ୍ରଦେଶକୁ ଚାଲିଗଲୁ ଏବଂ ବାପା ଜଣେ ଧନୀ ବ୍ୟକ୍ତି ଶ୍ରୀ ୱାଥେନ୍ଙ୍କ ପାଇଁ କାମ କରିବାକୁ ଗଲେ। ସେ ୱାଥେନ୍ ଡିଷ୍ଟିଲରୀ ଗୁଡ଼ିକର ମାଲିକ ଥିଲେ ଏବଂ ସେ ଜଣେ ବଡ଼ ଅଂଶଧାରକ ଥିଲେ। ସେ ଜଣେ କୋଟିପତି ଥିଲେ ଏବଂ ଲୁଇଭିଲେ କଲନେଲ୍ସ ଏବଂ ବେସବଲ୍ ଏବଂ ଅନ୍ୟାନ୍ୟରେ ତାଙ୍କର ଅଂଶ ରହିଥିଲା। ଏବଂ ତାପରେ ଆମେ ସେଠାରେ ତାହା ନିକଟରେ ରହିଲୁ ଏବଂ ବାପା ଜଣେ ଗରିବ ଲୋକ ହୋଇଥିବା ସତ୍ତ୍ୱେ ତଥାପି ସେ ମଦ୍ୟପାନ ବିନା ଚଳିପାରୁନଥିଲେ, ତେଣୁ ସେ ଏକ ମଦଶାଳାରେ ହ୍ୱିସ୍କି ତିଆରି କରିବାକୁ ଗଲେ। ଏବଂ ତାପରେ ଏହା ମୋ ଉପରେ ଏକ ପ୍ରକାର କଷ୍ଟକର ହୋଇ ଆସିଲା, ଯେହେତୁ ମୁଁ ପିଲାମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲି। ମୋତେ ଆସି ଏହି ମଦଶାଳାରେ ପାଣି ଭରିବାକୁ ଥିଲା, ଯେପରିକି ସେମାନେ ହ୍ୱିସ୍କି ତିଆରି କରୁଥିବା ସମୟରେ ସେ ଭାଟିର କଏଲ ଗୁଡ଼ିକ ଥଣ୍ଡା ରୁହେ। ତାପରେ ସେ ଏହାକୁ ବିକ୍ରୟ କରିବାକୁ ଯାଆନ୍ତି ଏବଂ ତାପରେ ତାଙ୍କ ପାଖରେ 2 କିମ୍ବା 3 ମଦଶାଳା ରହିଥାଏ। ତେବେ ଏହା ସେହି ଅଂଶ ଅଟେ ଯାହା ମୁଁ କହିବାକୁ ପସନ୍ଦ କରେ ନାହିଁ, ମାତ୍ର ଏହା ସତ୍ୟ ଅଟେ। ମୋର ମନେ ଅଛି ଦିନେ ଅମାରରୁ ଘରକୁ କାନ୍ଦି କାନ୍ଦି ଆସିଥିଲି, କାରଣ ସେ ସ୍ଥାନର ପଛ ଭାଗରେ ଏକ ପୋଖରୀ ଥିଲା, ଏହା ଯେଉଁଠାରେ କି ସେମାନେ ବରଫ କାଟୁଥିଲେ। ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ ମନେଥିବ ଯେତେବେଳେ ସେମାନେ ବରଫ କାଟୁଥିଲେ ଏବଂ ଏହାକୁ କାଠଗୁଣ୍ଡରେ ରଖୁଥିଲେ, ତେବେ ସେହି ଉପାୟରେ ହିଁ ଶ୍ରୀ ୱାଥେନ୍ ସେହି ଅଞ୍ଚଳରେ ବରଫ ରଖୁଥିଲେ। ଆଉ ବାପା ତାଙ୍କ ପାଇଁ ଜଣେ ଗାଡ଼ି ଚାଳକ ଥିଲେ, ଏକ ବ୍ୟକ୍ତିଗତ ଗାଡ଼ି ଚାଳକ, ଏବଂ ଯେତେବେଳେ ସେହି ଏହି ପୋଖରୀଟି ମାଛରେ ପରିପୂର୍ଣ୍ଣ ହେଉଥିଲା ଆଉ ଯେତେବେଳେ ସେମାନେ ବରଫ କାଟିବାକୁ ଯାଉଥିଲେ ଏବଂ ଏହାକୁ ଭିତରକୁ ଆଣୁଥିଲେ ଓ କାଠଗୁଣ୍ଡରେ ରଖୁଥିଲେ, ତାପରେ ଯେତେବେଳେ ବିସ୍ଫୋରଣରେ ବରଫ ତଳି ତଳକୁ ଯାଉଥିବା ବେଳେ ମୁଁ ଭାବୁଛି ଏହା ଏକ ପ୍ରକାର ପରିଷ୍କାର ଦିଶୁଥିଲା, ହ୍ରଦରେ ବରଫ ଥିବା ପରି, ଏବଂ ସେମାନେ ଏହାକୁ ବ୍ୟବହାର କରିପାରୁଥିଲେ ପିଇବା ପାଇଁ ନୁହେଁ, ବରଂ ଜଳକୁ ଥଣ୍ଡା ରଖିବା ପାଇଁ। ଏହାକୁ ସେମାନଙ୍କର ବାଲ୍ଟି ଏବଂ ସେମାନଙ୍କର କ୍ଷୀର ପ୍ରଭୃତି ଚାରିପାଖରେ ରଖିପାରୁଥିଲେ। ଆଉ ଦିନେ ଗଛ ପଟରେ ଥିବା ଏହି ପମ୍ପରୁ ପାଣି ନେଇକି ଆସୁଥିଲି, ଯାହାକି ଅଳ୍ପ ବାଟ ଦୂରରେ ଥିଲା। ମୁଁ ଉଚ୍ଚ ପାଟିରେ ଚିତ୍କାର କରୁଥିଲି ଯେ କାହା ପାଖରେ ତାହା ନଥିବ, କାରଣ ମୁଁ ବିଦ୍ୟାଳୟରୁ ଆସିଥିଲି ଏବଂ ସମସ୍ତ ପିଲାମାନେ ମାଛ ଧରିବା ପାଇଁ ପୋଖରୀକୁ ଯାଇଥିଲେ। ମୁଁ ମାଛ ଧରିବାକୁ କେତେ ଭଲ ପାଇଥାଏ, ଆଉ ତେଣୁକରି ସେମାନେ ସମସ୍ତେ ମାଛ ଧରିବାକୁ ଚାଲିଗଲେ ମୋ ବ୍ୟତୀତ। ପୁଣି ମୋତେ ଏହି ମଦଶାଳା ପାଇଁ ପାଣି ଭରିବାକୁ ପଡ଼ିଥିଲା। ଅବଶ୍ୟ ହେ ମୋର ପ୍ରଭୁ, ତାହା ନିରବ ରହିବାକୁ ଥିଲା, ଏହା ନିଷେଧର ସମୟ ଥିଲା। ଆଉ ମୁଁ ଏହା ଏତେ କଷ୍ଟକର ସମୟ ଥିଲା। ମୋର ମନେ ଅଛି ଏକ ଥୁଣ୍ଟ ଆଙ୍ଗୁଠି ସହିତ ସେଠାକୁ ଆସୁଥିଲି ଏବଂ ମୁଁ ମୋର ଆଙ୍ଗୁଠି ତଳେ ଏକ ମକାକୁ ଗୁଡ଼ାଇ ବାନ୍ଧି ରଖୁଥିଲି, ଯେପରିକି ତା ଧୂଳିରୁ ବଞ୍ଚିଲି। କଣ ଆପଣ ତାହା କେବେ କରିଛନ୍ତି କି, ଗୋଟିଏ ମକାକୁ ଏହିପରି ଭାବରେ ଆଙ୍ଗୁଠି ତଳେ ରଖିଦେଇ ତାର ଚାରିଆଡ଼େ ଏକ ଦୌଡ଼ିକୁ ଗୁଡ଼ାଇଥାନ୍ତି? ଏହା ଆପଣଙ୍କର ଆଙ୍ଗୁଠିକୁ କଇଁଛ ମୁଣ୍ଡକୁ ଟେକିଲା ପରେ ଠିକ୍ ଟେକି ଧରିଥାଏ। ଆପଣ ଜାଣନ୍ତି ମୁଣ୍ଡ ଟେକିଥାଏ। ମୁଁ ମୋର ଆଙ୍ଗୁଠି ତଳେ ଏହି ମକାକୁ ବାନ୍ଧି ଯେଉଁଆଡ଼େ ବି ଯାଏ ଆପଣ ମୋର ଯିବା ବାଟକୁ ଜାଣିପାରନ୍ତି, ଯେଉଁଠାକୁ ବି ମୁଁ ଯାଏ ଆପଣ ଜାଣନ୍ତି। ମୋର ପିନ୍ଧିବା ପାଇଁ କୌଣସି ଜୋତା ନଥିଲା, ତେଣୁ ଆମେ କେବେ ଜୋତା ପିନ୍ଧି ନଥିଲୁ, କେବେ କେବେ ତ ଶୀତ ଋତୁର ଅଧା ସମୟ ମଧ୍ୟ। ଯଦି ଆମେ ପିନ୍ଧିଥିଲୁ, ଆମେ ଏହା କେବଳ ତାହା ଥିଲା ଯାହା ଆମେ ଗୋଟାଇ ପାରିଥିଲୁ, କେହି ଜଣେ ଆମକୁ ଦେଇଥିଲେ ଏବଂ କାହାରି ପାଇଁ ପୋଷାକ ଦାନ ଆମକୁ ପ୍ରଦାନ କରିଥିଲା। ଆଉ ମୁଁ ଏହି ଗଛ ତଳେ ଅଟକି ଗଲି ଏବଂ ମୁଁ ସେଠାରେ ବସି ରହି କେବଳ ଉଚ୍ଚ ପାଟିରେ ଚିତ୍କାର କରିଥିଲି। ଏହା ସେପ୍ଟେମ୍ବରର ମାସ ଥିଲା,
କାରଣ ମୁଁ ମାଛ ଧରିବାକୁ ଯିବାକୁ ଚାହୁଁଥିଲି। ମୋତେ ଛୋଟ ଛୋଟ ବାଲ୍ଟିରେ ଅନେକ ଟପ୍ ପାଣି ଭରିବାକୁ ପଡ଼ିଥିଲା, ପ୍ରାୟ ଠିକ୍ ସେତିକି ଉଚ୍ଚ ଅଧା ଗ୍ୟାଲନ, କାରଣ ମୁଁ ପ୍ରାୟ 7 ବର୍ଷର ଛୋଟ ବାଳକଟିଏ ଥିଲି। ଏବଂ ମୁଁ ସେଗୁଡ଼ିକ ବଡ଼ ଟପ୍ରେ ଢାଳୁଥିଲି ଓ ତାପରେ ଫେରି ଯାଉଥିଲି ଏବଂ ଆଉ 2 ବାଲ୍ଟି ପାଣି ଆଣି ଆସୁଥିଲି ଓ ତାହାକୁ ଭରୁଥିଲି। ତାହା ହିଁ ସେହି ଜଳ ଯାହା ଆମ ପାଖରେ ରହିଥିଲା। ଏବଂ ସେମାନେ ସେହି ରାତ୍ରିରେ ସେହି ମକା ହୁଇସ୍କିର ଏକ ଛେକ ପ୍ରସ୍ତୁତ କରିବାକୁ ଯାଉଥିଲେ। ଏହି ଲୋକମାନେ ବାପାଙ୍କ ସହିତ ସେଠାରେ ଉପର ଘରେ ଥିଲେ ଆଉ ମୁଁ କାନ୍ଦୁଥିଲି ଏବଂ ହଠାତ୍ ମୁଁ ଏକ ଘୂର୍ଣ୍ଣିବାତ୍ୟା ପରି ଶବ୍ଦ କରୁଥିବା କିଛି ଗୋଟାଏ ବିଷୟକୁ ଶୁଣିଲି। ଏହିପରି କିଛି ବିଷୟ ବର୍ତ୍ତମାନ ମୁଁ ଆଶା କରେ ଏହା ଅଧିକ ଉଚ୍ଚ ହେଉନାହିଁ, ଯାହାକି ପରି କେବଳ ଏକ ଶବ୍ଦ କରି ଯାଉଥିଲା। ତେବେ ଏହା ଅତ୍ୟନ୍ତ ଶାନ୍ତ ଥିଲା ଏବଂ ମୁଁ ଚାରିପାଖକୁ ଅନାଇଲି। ମୁଁ ଆପଣ ଜାଣନ୍ତି ଯେ କ'ଣ ଏକ ଛୋଟ ଘୂର୍ଣ୍ଣିବାତ୍ୟା, ମୁଁ ବିଶ୍ୱାସ କରେ ଆପଣ ସେମାନଙ୍କୁ ଏକ ଛୋଟ ଛୋଟ ଘୂର୍ଣ୍ଣିବାତ୍ୟା ବୋଲି କୁହନ୍ତି। ବର୍ଷର ପତ୍ର ଝଡ଼ା ସମୟରେ ସେମାନେ ଶସ୍ୟ କ୍ଷେତ ଦେଇ ଉଠନ୍ତି, ଆପଣ ଜାଣନ୍ତି ପତ୍ର ଇତ୍ୟାଦି ଦେଇ। ସେଠାରେ ଶରତ ଋତୁରେ ପତ୍ରଗୁଡ଼ିକର ରଙ୍ଗ ବଦଳିବା ଆରମ୍ଭ ହୋଇଥାଏ ଏବଂ ମୁଁ ଏକ ବଡ଼ ଧଳା ପପୁଲର ଗଛ ତଳେ ଥିଲି। ଅମାର ଏବଂ ଘରର ମଝିରେ ପ୍ରାୟ ଅଧା ବାଟରେ ଠିଆ ହୋଇଥିଲି ଏବଂ ମୁଁ ସେହି ଶବ୍ଦ ଶୁଣିଲି ଆଉ ମୁଁ ଚାରିପାଖକୁ ଅନାଇଲି। ତାହା ସେତିକି ଶାନ୍ତ ଥିଲା ଯେତିକି ଶାନ୍ତ ଏହି କୋଠରୀରେ ଅଛି। କୌଣସି ଠାରେ ଗୋଟିଏ ପତ୍ରଟିଏ ସୁଦ୍ଧା ଉଡୁନଥିଲା କିମ୍ବା କିଛି ହେଉନଥିଲା। ମୁଁ ଭାବିଲି ସେ ଶବ୍ଦ କେଉଁଠାରୁ ଆସୁଅଛି। ତେବେ ମୁଁ ଭାବିଲି ନିଶ୍ଚିତ ଏଠାରୁ ଦୂରରେ ହୋଇଥିବ, କେବଳ ବାଳକଟିଏ ଥିଲି। ଏବଂ ସେ ଶବ୍ଦ ଅଧିକ ଉଚ୍ଚତର ହେବାକୁ ଲାଗିଲା। ମୁଁ ମୋର ଛୋଟ ବାଲ୍ଟି ଉଠାଇଲି ଓ 2-3 ଥର ଚିତ୍କାର କଲି ଏବଂ ସେହି ଗଳିପଥ ଦେଇ ଉପରକୁ ଯିବା ଆରମ୍ଭ କଲି। ମୁଁ ବିଶ୍ରାମ ନେଉଥିଲି ଆଉ ମୁଁ ସେଥିରୁ କିଛି ଅଳ୍ପ ଫୁଟ ଦୂରରେ ଯାଇଥିଲି ଏବଂ ଏହି ବଡ଼ ଗଛର ଶାଖାଗୁଡ଼ିକର ତଳରୁ ଏବଂ ଓହ ମୋ ପ୍ରଭୁ, ତାହା ଏକ ଘୂର୍ଣ୍ଣିବାତ୍ୟା ଶବ୍ଦ କଲା। ଆଉ ମୁଁ ଦେଖିବା ପାଇଁ ବୁଲି ପଡ଼ିଲି ଏବଂ ପ୍ରାୟ ଅଧାଦୂର ସେହି ଗଛ ଉପରେ ସେଠାରେ ଆଉ ଏକ ଘୂର୍ଣ୍ଣିବାତ୍ୟା ଥିଲା। ସେହି ଗଛରେ ଘୂର୍ଣ୍ଣିୟମାନ ରହିଥିଲା ଓ ତାହାର ଚାରିପାଖରେ ବୁଲୁଥାଇ ସେ ପତ୍ରଗୁଡ଼ିକୁ ହଲାଉଥିଲା। ତେବେ ମୁଁ ସେହି ବିଷୟରେ କିଛି ବିଚିତ୍ର ବୋଲି ଭାବିଲି ନାହିଁ, କାରଣ ବର୍ଷର ସେହି ସମୟରେ ଏବଂ ଶରତ ଋତୁରେ ତାହା କାହିଁକି ସେ ଘୂର୍ଣ୍ଣିବାତ୍ୟା ଗୁଡ଼ିକ ଆସିଥାଏ। ଛୋଟ ଆମେ ସେଗୁଡ଼ିକୁ ଘୂର୍ଣ୍ଣିବାତ୍ୟା ବୋଲି ଡାକିଥାଉ ଏବଂ ସେମାନେ ଧୂଳି ଉଠାଇଥାନ୍ତି। ଆପଣ ସେଗୁଡ଼ିକୁ ସେହିପରି ଭାବରେ ମରୁଭୂମିରେ ଦେଖିଥିବେ, ସମାନ କଥା। ତେଣୁ ମୁଁ ଦେଖିଲି ମାତ୍ର ଏହା ଛାଡ଼ିଲା ନାହିଁ। ସାଧାରଣତଃ ଏହା ଅଳ୍ପକ୍ଷଣ ପାଇଁ କେବଳ ଏକ ଧୂଳିଝଡ଼ ଅଟେ, ତାପରେ ଏହା ଚାଲିଯାଏ। ମାତ୍ର ଏହା ସେଠାରେ 2 ମିନିଟ୍ କିମ୍ବା ଅଧିକ ସମୟ ଯାଏ ରହିଥିଲା। ତେବେ ମୁଁ ପୁଣି ଥରେ ସେହି ଗଳିପଥ ଦେଇ ଯିବା ଆରମ୍ଭ କଲି ଏବଂ ମୁଁ ଏହାକୁ ପୁନର୍ବାର ଦେଖିବା ପାଇଁ ବୁଲି ପଡ଼ିଲି। ଆଉ ଯେତେବେଳେ ଏହା କଲା, ଏକ ମାନବୀୟ ସ୍ୱର, ଠିକ୍ ଯେପରିକି ମୋର ଶବ୍ଦ ଶୁଣାଯାଏ, କହିଲା, ତୁମେ କଦାପି ମଦ ପିଇବ ନାହିଁ, ଧୂମ୍ରପାନ କରିବ ନାହିଁ, କିମ୍ବା ଶରୀରକୁ କୌଣସି ପ୍ରକାର ଅପବିତ୍ର କରିବ ନାହିଁ। ଯେତେବେଳେ ତୁମେ ବୟପ୍ରାପ୍ତ ହେବ, ସେତେବେଳେ ତୁମକୁ କରିବା ପାଇଁ ଏକ କାମ ଅଛି। କାହିଁକି ତାହା ତ ମୋତେ ମୃତ୍ୟୁ ପ୍ରାୟ ଭୟଭୀତ କରାଇଦେଲା। ଆପଣ କଳ୍ପନା କରିପାରୁଥିବେ ଜଣେ ଛୋଟ ପିଲା କିପରି ଅନୁଭବ କରିଥିବେ। ମୁଁ ସେ ବାଲ୍ଟିଗୁଡ଼ିକୁ ଫୋପାଡ଼ି ଦେଲି ଏବଂ ଉଚ୍ଚ ପାଟିରେ ଚିତ୍କାର କରି ଯଥାସମ୍ଭବ ଯେତିକି ଜୋରରେ ପାରିଲି ସେତିକି ଜୋରରେ ଘରକୁ ଦୌଡ଼ି ପଳାଇଗଲି। ଏବଂ ଦେଶର ସେ ପ୍ରାନ୍ତରେ କପରହେଡ୍ ସର୍ପମାନ ରହିଥିଲେ, ସାପଗୁଡ଼ିକ, ଏବଂ ସେମାନେ ଅତ୍ୟଧିକ ବିଷାକ୍ତ ଅଟନ୍ତି। ମା ଭାବିଲେ ବଗିଚାର କଡ଼ରୁ ଆସିଲା ବେଳେ ବୋଧହୁଏ ମୁଁ ଏକ କପରହେଡ୍ ସର୍ପ ଉପରେ ପାଦ ରଖିଦେଇଛି ଏବଂ ସେ ମୋତେ ଦେଖା କରିବାକୁ ଦୌଡ଼ି ଆସିଲେ। ମୁଁ ଚିତ୍କାର କରି ତାଙ୍କ ବାହୁରେ ଝାମ୍ପ ଦେଲି, ତାଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଲି ଏବଂ ସେ କହିଲେ, କଣ ହେଲା, ତୁମକୁ ସାପ କାମୁଡ଼ିଲା କି? ମୋର ସବୁଆଡେ ଦେଖିଲେ। ମୁଁ ଉତ୍ତର ଦେଲି, ନା ମା, ସେ ଗଛ ତଳେ ଜଣେ ବ୍ୟକ୍ତି ଅଛନ୍ତି। ଏବଂ ସେ କହିଲେ, ଓହ ବିଲି ବିଲି, କଣ କହୁଛୁ? ଏବଂ ସେ କହିଲେ, କଣ ତୁମେ କାମ ବନ୍ଦ କରି ଶୋଇବାକୁ ଗଲ କି? ମୁଁ କହିଲି, ନା ମହାଶୟ, ସେ ଗଛରେ ଜଣେ ବ୍ୟକ୍ତି ଅଛନ୍ତି ଏବଂ ସେ ମୋତେ ମଦ ନ ପିଇବାକୁ ଏବଂ ଧୂମ୍ରପାନ ନ କରିବାକୁ କହିଲେ। ହ୍ୱିସ୍କି ପିଇବା ଓ ବିଷୟଗୁଡ଼ିକୁ କରିବା। ଏବଂ ଠିକ୍ ସେତିକି ବେଳେ ମୁଁ ଏକ ଚନ୍ଦ୍ରାଲୋକ ମଦଶାଳାକୁ ପାଣି ନେଇକି ଯାଉଥିଲି ଏବଂ ସେ କହିଲେ, ତୁମେ କଦାପି ମଦ୍ୟପାନ କରିବ ନାହିଁ କିମ୍ବା ନିଜ ଶରୀରକୁ କୌଣସି ପ୍ରକାର ଅପବିତ୍ର କରିବ ନାହିଁ। ତାହା ଅନୈତିକ ଅଟେ, ଆପଣମାନେ ଜାଣନ୍ତି। ଏବଂ ମୋର ପିଲା ବୟସରେ ଯୌବନାବସ୍ଥାର ପିଲାମାନେ ମହିଳାମାନଙ୍କ ସହିତ ରହୁଥାନ୍ତି ଏବଂ ମୋର ସର୍ବୋତ୍କୃଷ୍ଟ ଜ୍ଞାନରେ ମୁଁ କେବେ ବି ଥରୁଟିଏ ହେଲେ ଏପରି ବିଷୟରେ ଦୋଷୀ ହୋଇନାହିଁ। ପ୍ରଭୁ ମୋତେ ସେ ବିଷୟଗୁଡ଼ିକରେ ସାହାଯ୍ୟ କରିଛନ୍ତି ଆଉ ଯେତେବେଳେ ମୁଁ ଆଗକୁ ଯାଏ ଆପଣ ତାହା ଜାଣିପାରିବେ। ତେବେ ତେଣୁକରି ମଦ୍ୟପାନ କରିବ ନାହିଁ କିମ୍ବା ଧୂମ୍ରପାନ କରିବ ନାହିଁ କିମ୍ବା ନିଜ ଶରୀରକୁ ଅପବିତ୍ର କରିବ ନାହିଁ, କାରଣ ଯେତେବେଳେ ତୁମେ ବୟପ୍ରାପ୍ତ ହେବ, ତୁମନ୍ତେ କରିବା ପାଇଁ ଏକ କାମ ହେବ। ତେବେ ମୁଁ ତାହା ମାଙ୍କୁ କହିଲି ଏବଂ ସେ ମୋ ଉପରେ କେବଳ ହସିଲେ ଆଉ ପାଗଳ ଭଳି ହେଉଥିଲେ। ସେ ଡାକ୍ତରଙ୍କୁ ଡାକିଲେ ଏବଂ ଡାକ୍ତର କହିଲେ, ତେବେ ସେ କେବଳ ଅଧୀର ହୋଇଯାଇଛି, ତାହା ହିଁ ସବୁକିଛି। ତେଣୁ ସେ ମୋତେ ବିଛଣାରେ ଶୁଆଇଦେଲେ ଆଉ ମୁଁ କଦାପି ସେହି ଦିନଠାରୁ ନେଇ ଆଜି ପର୍ଯ୍ୟନ୍ତ ସେହି ଗଛ ପାଖ ଦେଇ ପୁନର୍ବାର ଆଉ କେବେ ବି ଗଲି ନାହିଁ। ମୁଁ ଡରି ଯାଇଥିଲି, ମୁଁ ଉଦ୍ୟାନର ଅନ୍ୟ ପାର୍ଶ୍ୱକୁ ଚାଲିଯାଏ, କାରଣ ମୁଁ ଭାବିଲି ଯେ ସେ ଗଛ ଉପରେ ଜଣେ ବ୍ୟକ୍ତି ଅଛନ୍ତି, ସେ ମୋ ସହିତ କଥାବାର୍ତ୍ତା କରୁଛନ୍ତି ଅତି ଗଭୀର ସ୍ୱରରେ ଯାହା ସେ କହୁଥିଲେ। ତାପରେ କୌଣସି ଏକ ସମୟରେ, ଏହାର ପ୍ରାୟ ଗୋଟିଏ ମାସ ପରେ, ମୁଁ ଘର ସମ୍ମୁଖସ୍ଥ ଅଗଣାରେ ମୋ ଛୋଟ ଭାଇମାନଙ୍କ ସହିତ ବାଟି ଖେଳୁଥିଲି ଏବଂ ହଠାତ୍ ମୋତେ ଏକ ବିଚିତ୍ର ଅନୁଭୂତି ହେଲା ଆଉ ମୁଁ ଅଟକିଗଲି ଓ ଗୋଟିଏ ଗଛ କଡ଼ରେ ବସିପଡ଼ିଲି। ଆଉ ଆମେମାନେ ଠିକ୍ ଓହାୟୋ ନଦୀର ଉପକୂଳରେ ରହୁଥିଲୁ ଏବଂ ମୁଁ ତଳକୁ ଜେଫରସନଭିଲକୁ ଅନାଇଲି ଆଉ ମୁଁ ଦେଖିଲି ଯେ ଏକ ସେତୁ ଉପରକୁ ଉଠୁଅଛି ଓ ସେହି ନଦୀ ଉପରେ ଦେଇ ଯାଉଅଛି। ସେହି ନଦୀ ସମ୍ପୂର୍ଣ୍ଣ ସେହି ନଦୀ ଉପରେ ଦେଇ ଗତି କରୁଛି ଏବଂ ମୁଁ ଦେଖିଲି ଯେ 16 ଜଣ ପୁରୁଷ ମୁଁ ସେମାନଙ୍କୁ ଗଣନା କଲି ଯେଉଁମାନେ କି ସେଠାରୁ ଗଳି ପଡ଼ିଥିଲେ ଓ ସେତୁ ଉପରେ ସେମାନଙ୍କ ପ୍ରାଣ ହରାଇଥିଲେ। ମୁଁ ଅତି ଶୀଘ୍ର ଦୌଡ଼ିଗଲି ଏବଂ ମୋ ମାଙ୍କୁ କହିଲି ଆଉ ସେ ଭାବିଲେ ଯେ ମୁଁ ଶୋଇପଡ଼ିଛି। ମାତ୍ର ସେମାନେ ଏହାକୁ ମନ ଭିତରେ ରଖିଥିଲେ ଏବଂ ସେହି ଦିନଠାରୁ ନେଇ 22 ବର୍ଷ ପରେ ବର୍ତ୍ତମାନ ସେ ମ୍ୟୁନିସିପାଲ ସେତୁଟି ଯାହାକି ଆପଣମାନଙ୍କ ମଧ୍ୟରୁ ଅନେକ ଅତିକ୍ରମ କରିଥାନ୍ତି ଯେତେବେଳେ ଆପଣ ସେଠାରୁ ଯାଇଥାନ୍ତି ସେ ସମାନ ସ୍ଥାନରେ ନଦୀ ଉପରେ ଦେଇଗଲା ଏବଂ 16 ଜଣ ପୁରୁଷ ସେ ନଦୀ ଉପରେ ସେ ସେତୁକୁ ନିର୍ମାଣ କରିବା ବେଳେ ସେମାନଙ୍କର ପ୍ରାଣକୁ ହରାଇଥିଲେ। ଏହା ସମ୍ପୂର୍ଣ୍ଣ ରୂପେ ସତ୍ୟ ହେବାରେ କେବେ ବି ବିଫଳ ହୋଇନାହିଁ। ଯେପରି ଭାବରେ ଆପଣ ଏହାକୁ ଏଠାରେ ଅଡିଟୋରିୟମରେ ଦେଖୁଛନ୍ତି ଏହା ସର୍ବଦା ଠିକ୍ ସେହିପରି ଭାବରେ ହିଁ ରହିଆସିଛି। ତେବେ ସେମାନେ ଭାବିଲେ ଯେ ମୁଁ କେବଳ ଅଧୀର ହୋଇଯାଇଛି, ଯାହାକି ମୁଁ ଜଣେ ଅଧୀର ବ୍ୟକ୍ତି ଅଟେ ତାହା ସତ। ଏବଂ ଯଦି ଆପଣ କେବେ ଧ୍ୟାନ ଦିଅନ୍ତି ତେବେ ସେହି ଲୋକମାନେ ଯେଉଁମାନେ କି ଆତ୍ମିକ ମନା ଅଟନ୍ତି ସେମାନେ ଅଧୀର ଥାନ୍ତି। କବି ଏବଂ ଭବିଷ୍ୟତମାନଙ୍କୁ ଦେଖନ୍ତୁ, ପୁଣି ୱିଲିୟମ୍ କାଉପରକୁ ଦେଖନ୍ତୁ ଯିଏକି ସେହି ପ୍ରସିଦ୍ଧ ଗୀତ ଲେଖିଥିଲେ ରକ୍ତରେ ପରିପୂର୍ଣ୍ଣ ଏକ ନିର୍ଝର ଇମାନୁଏଲଙ୍କ ଶିରାରୁ ଯାହା ଝରଇ। କଣ ଆପଣ କେବେ ଆପଣ ସେ ଗୀତ ଜାଣନ୍ତି? ଅଧିକ ଦିନ ହୋଇନାହିଁ ମୁଁ ତାଙ୍କ କବର ପାଖରେ ଛିଡ଼ା ହୋଇଥିଲି। ମୁଁ ବିଶ୍ୱାସ କରେ ଭାଇ ଜୁଲିୟସ୍, ମୁଁ ଜାଣେ ନାହିଁ, ହଁ ତା ଠିକ୍, ଆମ ସହିତ ତାଙ୍କ କବରରେ ଥିଲେ ଏବଂ ସେଠାରେ ସେ ଗୀତ ଲେଖି ସାରିବା ପରେ ପ୍ରେରଣା ତାଙ୍କୁ ଛାଡ଼ିଦେଲା ଆଉ ସେ ଆତ୍ମହତ୍ୟା କରିବା ନିମନ୍ତେ ସେ ନଦୀ ଖୋଜିବାକୁ ଚେଷ୍ଟା କରିଥିଲେ। ଦେଖନ୍ତୁ, ଆତ୍ମା ତାଙ୍କୁ ଛାଡ଼ି ଦେଇଥିଲା। ଏବଂ କବି ଓ ଲେଖକମାନଙ୍କ ଭଳି ଲୋକମାନେ ଓ ଅଥବା ନୁହେଁ, ମୋର କହିବାର ଅର୍ଥ ଭବିଷ୍ୟତବକ୍ତାମାନେ, ଏଲିୟାକୁ ଦେଖନ୍ତୁ ଯେତେବେଳେ ସେ ପର୍ବତ ଉପରେ ଛିଡ଼ା ହୋଇ ସ୍ୱର୍ଗରୁ ଅଗ୍ନିକୁ ଡାକିଥିଲେ ଏବଂ ସ୍ୱର୍ଗରୁ ବର୍ଷାକୁ ଆହ୍ୱାନ କରିଥିଲେ। ତାପରେ ଯେତେବେଳେ ଆତ୍ମା ତାଙ୍କୁ ଛାଡ଼ିଦେଲେ ସେ ଜଣେ ସ୍ତ୍ରୀ ଲୋକର ଧମକରେ ଦୌଡ଼ି ପଳାଇଗଲେ ଆଉ 40 ଦିନ ପରେ ପରମେଶ୍ୱର ତାଙ୍କୁ ଏକ ଗୁମ୍ଫା ଭିତରେ ଲୁଚିଥିବାର ପାଇଲେ। ଜୁନସଙ୍କୁ ଦେଖନ୍ତୁ, ଯଥେଷ୍ଟ ପ୍ରେରଣା ସହିତ ତାଙ୍କ ପ୍ରଭୁ ଯେତେବେଳେ ନିନିବି ନଗରରେ ପ୍ରଚାର କରିବା ପାଇଁ ଅଭିଷେକ କରିଥିଲେ, ଯାହାକି ସେଣ୍ଟ ଲୁଇସ୍ ଆକାରର ଏକ ସହର, ଚଟବସ୍ତ୍ର ପିନ୍ଧି ଅନୁତାପନ କରି ପକାଇଲା। ଏବଂ ତାପରେ ଯେତେବେଳେ ଆତ୍ମା ତାଙ୍କୁ ଛାଡ଼ିଦେଲେ ତାଙ୍କ ସହିତ କଣ ଘଟିଲା? ଆତ୍ମା ତାଙ୍କୁ ଛାଡ଼ି ଚାଲିଯିବା ପରେ ଆମେ ତାଙ୍କୁ ପର୍ବତରେ ପାଇଥାଉ ଯେଉଁଠାରେ ସେ ପରମେଶ୍ୱରଙ୍କୁ ତାଙ୍କର ଜୀବନକୁ ନେଇଯିବା ପାଇଁ ପ୍ରାର୍ଥନା କରୁଥିଲେ। ଏବଂ ଆପଣ ଦେଖନ୍ତୁ, ଏହା ପ୍ରେରଣା ଅଟେ। ଆଉ ଯେତେବେଳେ ଏସବୁ ଘଟଣା ଘଟେ ଏହା ଆପଣଙ୍କୁ କିଛି କରିଥାଏ। ତାପରେ ମୋର ମନେ ଅଛି, ଯେତେବେଳେ ମୁଁ ବଢୁଥିଲି ମୁଁ ଜଣେ ଯୁବା ଲୋକ ହେଉଥିଲି। ପରବର୍ତ୍ତୀ ଅଳ୍ପ ସମୟ ଭିତରେ ଏହାକୁ ସାରିବା ପାଇଁ ମୁଁ ଶୀଘ୍ର କରିବି। ଯେତେବେଳେ ମୁଁ ଜଣେ ଯୁବା ଲୋକ ହେଲି ମୋର ମଧ୍ୟ ଧାରଣା ସେ ସମସ୍ତ ଯୁବା ଲୋକମାନଙ୍କ ପରି ଥିଲା। ମୁଁ ବିଦ୍ୟାଳୟକୁ ଯାଏ, ମୁଁ ସେ ସାନ ଝିଅମାନଙ୍କୁ ପାଏ। ଆପଣ ଜାଣନ୍ତି ମୁଁ ପ୍ରକୃତରେ ଅତି ଲଜ୍ଜାଶୀଳ ଥିଲି, ଆପଣ ଜାଣନ୍ତି। ଏବଂ ମୁଁ ଶେଷରେ ମୋ ନିଜ ପାଇଁ ଏକ ଝିଅ ବନ୍ଧୁ ପାଇଲି ଏବଂ ସମସ୍ତ ସାନ ସାନ ବାଳକମାନଙ୍କ ପରି ପ୍ରାୟ 15 ବର୍ଷ ବୟସର ଅନୁମାନ କରି ଏବଂ ତେଣୁକରି ସେ ବହୁତ ସୁନ୍ଦର ଥିଲା। ମୋ ପ୍ରଭୁ ତାହାର କପୋତ ପରି ଆଖି ଥିଲା ଏବଂ ମୋତି ପରି ଦାନ୍ତ ଥିଲା ଏବଂ ହଂସ ପରି ବେକଟି ଥିଲା ଏବଂ ସେ ପ୍ରକୃତରେ ସୁନ୍ଦର ଥିଲା। ପୁଣି ଆଉ ଜଣେ ସାନ ବାଳକ, ସେ ଆମେମାନେ ବନ୍ଧୁ ଥିଲୁ, ତେଣୁ ସେ ତାହାର ବାପାର ପୁରୁଣା ମଡେଲ T4 କାର୍ ଆଣିଲା ଆଉ ଆମେମାନେ ଆମର ଝିଅମାନଙ୍କ ସହିତ ଏକ ବନ୍ଧୁ ମିଳନ ପାଇଁ ଯିବାର ଥିଲା ଏବଂ ଆମେ ସେମାନଙ୍କୁ ବାହାରକୁ ବୁଲାଇ ନେଇଯିବାକୁ ଯାଉଥିଲୁ। ଆଉ ଆମ ପାଖରେ 2 ଗ୍ୟାଲନ ପେଟ୍ରୋଲ କିଣିବା ପାଇଁ ଯଥେଷ୍ଟ ଟଙ୍କା ଥିଲା। ଆମକୁ କ୍ରାଙ୍କ କରିବା ହେତୁ ପଛଚକକୁ ଜ୍ୟାକ୍ କରିବାକୁ ପଡ଼ୁଥିଲା। ମୁଁ ଜାଣେ ନାହିଁ ଯେ ଆପଣଙ୍କର ତାହା କେବେ ମନେ ଅଛି କି ନାହିଁ, ଆପଣ ଜାଣନ୍ତି ଯେ ଏହାକୁ କିପରି କ୍ରାଙ୍କ କରାଯାଇଥାଏ। ମାତ୍ର ଆମେ ବହୁତ ଭଲରେ ଯାଉଥିଲୁ ଆଉ ତେଣୁ ମୋ ପକେଟରେ କିଛି ପଇସା ଥିଲା ଏବଂ ଆମେ ଏକ ଛୋଟିଆ ସ୍ଥାନରେ ଅଟକି ଗଲୁ ଓ ନେଲୁ। ଆପଣ ଏକ ପଇସାରେ ଗୋଟିଏ ହାମ୍ ସ୍ୟାଣ୍ଡୱିଚ୍ ପାଇପାରୁଥିଲେ ଆଉ ତେଣୁ ମୁଁ ଧନୀ ଥିଲି, ମୁଁ ସେପରି 4 କିଣିପାରିଥିଲି, ବୁଝିଲେ। ଏବଂ ଆମେମାନେ ସ୍ୟାଣ୍ଡୱିଚ୍ ଖାଇ କୋକ୍ ପିଇ ସାରିବା ପରେ ମୁଁ ବୋତଲ ଗୁଡ଼ିକୁ ଫେରାଇ ନେବାକୁ ଲାଗିଲି ଏବଂ ମୋର ଆଶ୍ଚର୍ଯ୍ୟକୁ ଯେତେବେଳେ ମୁଁ ବାହାରକୁ ଆସେ ସ୍ତ୍ରୀ ଲୋକମାନେ ସେହି ସମୟରେ ଅନୁଗ୍ରହରୁ କିମ୍ବା ନାରୀତ୍ୱରୁ ପତିତ ହେବା ଆରମ୍ଭ କରିଥିଲେ। ମୋର ସେହି ଛୋଟ କପୋତଟି ଧୂମ୍ରପାନ କରୁଥିଲା। ତେବେ ଧୂମ୍ରପାନ କରୁଥିବା ଜଣେ ସ୍ତ୍ରୀ ଲୋକ ବିଷୟରେ ମୁଁ ସର୍ବଦା ଏକ ମତ ରହିଅଛି ଏବଂ ସେହି ସମୟଠାରୁ ମୁଁ ସେଥିରେ ଟିକେ ମଧ୍ୟ ବଦଳି ନାହିଁ। ତା ଠିକ୍ ଅଟେ, ଏହା ସବୁଠାରୁ ନିକୃଷ୍ଟ ବିଷୟ ଅଟେ ଯାହା ସେ କରିପାରେ ଏବଂ ତାହା ଅବିକଳ ଠିକ୍ ଅଟେ। ଆଉ ମୁଁ ଭାବୁଥିଲି ମୁଁ ତେବେ ଏଥିପାଇଁ ସିଗ୍ରେଟ୍ କମ୍ପାନୀ ମୋ ପଛରେ ପଡ଼ିଯାଇପାରେ। ମାତ୍ର ମୁଁ ଆପଣମାନଙ୍କୁ କହୁଛି ତାହା ତ କେବଳ ଶୈତାନର ଏକ କୌଶଳ ଅଟେ। ଏହା ହେଉଛି ସବୁଠାରୁ ବଡ଼ ହତ୍ୟାକାରୀ ଏବଂ ଅନ୍ତର୍ଘାତ ଯାହାକି ଏହି ରାଷ୍ଟ୍ରରେ ରହିଛି। ମୁଁ ତ ବରଂ ପସନ୍ଦ କରିବି ଯେ ମୋ ପୁଅ ଧୂମ୍ରପାନ କରିବା ଅପେକ୍ଷା ମଦ୍ୟପ ହେଉ, ତାହା ସତ୍ୟ ଅଟେ। ମୁଁ ତ ବରଂ ମୋ ପତ୍ନୀଙ୍କୁ ଏକ ସିଗାରେଟ୍ ସହ ଦେଖିବା ଅପେକ୍ଷା ମଦ୍ୟପାନ କରି ତଳେ ଭୂମିରେ ପଡ଼ିଥିବାର ଦେଖିବାଟା ପସନ୍ଦ କରିବି, ତାହା ହିଁ ସେହି ପ୍ରକାର। ତେବେ ପରମେଶ୍ୱରଙ୍କ ଆତ୍ମା ଯାହା ମୋ ସହିତ ଅଛନ୍ତି, ଯଦି ତା ପରମେଶ୍ୱରଙ୍କ ଆତ୍ମା ଅଟେ, ଯେପରି ଆପଣମାନେ ପ୍ରଶ୍ନ କରିପାରନ୍ତି ଯେ ସିଗରେଟ୍ ଟାଣୁଥିବା ଆପଣମାନେ ଯେତେବେଳେ ସେଠାରେ ପହଞ୍ଚନ୍ତି ଆପଣମାନଙ୍କର ଏକ ଖୁବ୍ ଅଳ୍ପ ସୁଯୋଗ ଥାଏ। କାରଣ ତାହା ତ ଠିକ୍। ପ୍ରତ୍ୟେକ ଥର ଆପଣ ଏହାକୁ ମଞ୍ଚ ଉପରେ ଧ୍ୟାନ କରନ୍ତୁ, ସେ ଏହାକୁ କିପରି ନିନ୍ଦା କରନ୍ତି, ଏହା ଏକ ଭୟଙ୍କର ବିଷୟ ଅଟେ। ଏଥିରୁ ଦୂରରେ ରୁହନ୍ତୁ ହେ ମହିଳାଗଣ। ଯଦି ଆପଣ ଏଥିରେ ଦୋଷୀ ଅଟନ୍ତି, ଦୟାକରି ଖ୍ରୀଷ୍ଟଙ୍କ ନାମରେ ଏଥିରୁ ଦୂରେଇ ରୁହନ୍ତୁ। ଏହା ଆପଣଙ୍କୁ ଭାଙ୍ଗି ପକାଇବ, ଏହା ଆପଣଙ୍କୁ ମାରି ପକାଇବ, ଏହା କରିବ। ଏହା ଏକ କର୍କଟ ରୋଗ ଅଟେ ଯାହାକି ଜାନରେ ପରିପୂର୍ଣ୍ଣ ମାତ୍ରାରେ ସଦୃଶ ଆସିଥାଏ। ଡାକ୍ତରମାନେ ଆପଣଙ୍କୁ ଚେତାଇବାକୁ ଚେଷ୍ଟା କରନ୍ତି ଏବଂ ତାପରେ ସେମାନେ ଆପଣଙ୍କୁ ସେ ସାମଗ୍ରୀ କିପରି ଭାବରେ ବିକ୍ରି କରିପାରନ୍ତି। ଯଦି ଆପଣ ଔଷଧ ଦୋକାନକୁ ଯାଇ ଏହା କହିବେ, କିଣିବି ମୁଁ 50 ପଇସା ମୂଲ୍ୟର କର୍କଟ ରୋଗ କିଣିବାକୁ ଚାହେଁ, କାହିଁକି ସେମାନେ ତ ତାହାକୁ କାରାଗାରରେ ପକାଇଦେବେ। ମାତ୍ର ଯେତେବେଳେ ଆପଣ 50 ପଇସା ମୂଲ୍ୟର ସିଗାରେଟ୍ କିଣନ୍ତି, ସେତେବେଳେ ତ ଆପଣ ସେ ସମାନ ବିଷୟ ହିଁ କିଣୁଛନ୍ତି। ଡାକ୍ତରମାନେ ଏହା କହିଛନ୍ତି, ଓହ ଏହି ଟଙ୍କା ପାଗଳ ରାଷ୍ଟ୍ର, ଏହା ବହୁତ ଖରାପ ଅଟେ, ଏହା ଏକ ହତ୍ୟାକାରୀ ଅଟେ, ଏହା ପ୍ରମାଣିତ ହୋଇସାରିଛି। ତେବେ ଯେତେବେଳେ ମୁଁ ସେହି ସୁନ୍ଦର ସାନ ଝିଅଟିକୁ ନିଜ ହାତରେ ସିଗାରେଟ୍ ଧରି ଅତିଶୟ ଚତୁର ଆଚରଣ କରୁଥିବାର ଦେଖିଲି, ତାହା ମୋତେ ମାରିଦେବା ପରି କଲା, କାରଣ ପ୍ରକୃତରେ ଭାବୁଥିଲି ଯେ ମୁଁ ତାକୁ ଭଲ ପାଉଥିଲି। ଆଉ ମୁଁ ଭାବିଲି ତେବେ ଆପଣମାନେ ଜାଣନ୍ତି ମୋତେ ଏକ ସ୍ତ୍ରୀ ଘୃଣାକାରୀ ବୋଲି କୁହାଯାଏ, କାରଣ ମୁଁ ସର୍ବଦା ସ୍ତ୍ରୀ ଲୋକମାନଙ୍କ ବିରୁଦ୍ଧରେ ଏକ ପ୍ରକାର ଥାଏ। ମାତ୍ର ଆପଣ ଭଉଣୀମାନଙ୍କ ବିରୁଦ୍ଧରେ ନୁହଁ, ମୁଁ ତ କେବଳ ଆଧୁନିକ ନାରୀମାନେ ଯେପରି ଭାବରେ ସେମାନେ ଆଚରଣ କରିଥାନ୍ତି ତାହା ବିରୁଦ୍ଧରେ ଅଟେ। ତାହା ଠିକ୍ ଅଟେ, ଭଲ ସ୍ତ୍ରୀ ଲୋକମାନେ ଅଲଗା ଭାବରେ ରଖାଯିବା ଉଚିତ। ମାତ୍ର ମୁଁ ସ୍ମରଣ କରିପାରେ, ଯେତେବେଳେ ମୋ ବାପା ସେଠାରେ କାର୍ଯ୍ୟ କରୁଥିଲେ, ମୋତେ ପାଣି ଏବଂ ସାମଗ୍ରୀ ସବୁ ନେଇ ସେଠାରେ ଛିଡ଼ା ରହିବାକୁ ପଡୁଥିଲା। ଯୁବା ସ୍ତ୍ରୀ ଲୋକମାନଙ୍କୁ ଦେଖୁଥିଲି ଯେଉଁମାନେ କି 17-18 ବର୍ଷରୁ ଅଧିକ ହେବେ ନାହିଁ, ସେଠାରେ ମଦ ପିଇ ମୋର ବର୍ତ୍ତମାନ ବୟସର ପୁରୁଷମାନଙ୍କ ସହିତ ରହିଥିଲେ, ଏବଂ ସେମାନଙ୍କୁ ସେ ସ୍ତ୍ରୀ ଲୋକମାନଙ୍କୁ ସମ୍ଭାଳିବାକୁ ପଡୁଥିଲା ଏବଂ ସେମାନଙ୍କୁ କଳା କଫି ଦେବାକୁ ପଡୁଥିଲା, ଯେପରିକି ସେମାନେ ଘରକୁ ଯାଇ ସେମାନଙ୍କ ସ୍ୱାମୀ ପାଇଁ ରାତ୍ରି ଭୋଜନ ପ୍ରସ୍ତୁତ କରିପାରିବେ। ସେପରି କିଛି ଗୋଟାଏ ମୁଁ କହିଲି ମୁଁ ତେବେ ସେତେବେଳେ ମୋ ଟିପ୍ପଣୀ ଏହା ଥିଲା, ସେମାନଙ୍କୁ ହତ୍ୟା କରାଯିବା ନିମନ୍ତେ ସେମାନେ ଏକ ଭଲ ପରିଷ୍କାର ଗୁଳିର ମଧ୍ୟ ଯୋଗ୍ୟ ନୁହନ୍ତି। ତାହା ଠିକ୍ ଅଟେ, ଆମ ସ୍ତ୍ରୀମାନଙ୍କୁ ଘୃଣା କରୁଥିଲେ, ତାହା ଠିକ୍ ଅଟେ, ଏବଂ ବର୍ତ୍ତମାନ ମୋତେ ପ୍ରତ୍ୟେକ ପଦକ୍ଷେପକୁ ଦେଖିବାକୁ ପଡେ ଯେପରିକି ସେ ସମାନ ବିଷୟକୁ ଚିନ୍ତା ନ କରେ। ତେଣୁକରି ମାତ୍ର ବର୍ତ୍ତମାନ ଜଣେ ଭଲ ସ୍ତ୍ରୀ ଲୋକ ପୁରୁଷର ମୁକୁଟରେ ଏକ ଅଳଙ୍କାର ଅଟେ, ତାଙ୍କୁ ସମ୍ମାନିତ କରାଯିବା ଉଚିତ। ସେ ମୋ ମା ଜଣେ ସ୍ତ୍ରୀ ଲୋକ ଅଟନ୍ତି, ମୋ ପତ୍ନୀ ମଧ୍ୟ ଅଟେ, ଏବଂ ସେମାନେ ଅତି ପ୍ରିୟ ଅଟନ୍ତି। ଆଉ ମୋର ହଜାର ହଜାର ଖ୍ରୀଷ୍ଟିଆନ ଭଉଣୀମାନେ ଅଛନ୍ତି ଯାହାଙ୍କୁ ମୁଁ ବହୁତ ସମ୍ମାନ କରେ। ମାତ୍ର ଯଦି ସେମାନେ ତାହାକୁ ସମ୍ମାନ କରନ୍ତି ଯାହା ପରମେଶ୍ୱର ସେମାନଙ୍କୁ କରିଅଛନ୍ତି, ଏକ ମାତୃତ୍ୱ ଏବଂ ଜଣେ ପ୍ରକୃତ ରାଣୀ ଭାବ, ତେବେ ତାହା ଠିକ୍ ଅଛି। ପରମେଶ୍ୱର ଯାହା ଜଣେ ପୁରୁଷକୁ ଦେଇପାରିଥିଲେ ସେ ସର୍ବୋତ୍ତମ ବିଷୟମାନଙ୍କ ମଧ୍ୟରୁ ସେ ଅନ୍ୟତମ ଅଟେ। ତାହା ଜଣେ ପତ୍ନୀ ପରିତ୍ରାଣ ବ୍ୟତୀତ ଜଣେ ପତ୍ନୀ ସବୁଠୁ ସର୍ବୋତ୍ତମ ବିଷୟ ଅଟେ ଯଦି ସେ ଜଣେ ଭଲ ପତ୍ନୀ ଅଟେ, ମାତ୍ର ଯଦି ସେ ନୁହେଁ। ସୋଲୋମନ କହିଲେ ଜଣେ ଭଲ ସ୍ତ୍ରୀ ଲୋକ ପୁରୁଷର ମୁକୁଟରେ ଏକ ଅଳଙ୍କାର ଅଟେ। ମାତ୍ର ଜଣେ କ୍ରୋଧୀ କିମ୍ବା ଜଣେ ଭଲ ନଥିବା ସ୍ତ୍ରୀ ଲୋକ ତାହାର ରକ୍ତରେ ଜଳ ସମାନ ଅଟେ। ତା ଠିକ୍, ଏହା ସବୁଠାରୁ ମନ୍ଦ ବିଷୟ ଅଟେ ଯାହାକି ଘଟିପାରେ। ଜଣେ ଭଲ ସ୍ତ୍ରୀ ଲୋକ ଭାଇ, ଯଦି ଆପଣ ଜଣେ ଭଲ ପତ୍ନୀ ପାଇଛନ୍ତି, ତେବେ ଆପଣଙ୍କୁ ତାହାକୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବା ଉଚିତ। ତାହା ଠିକ୍ ଅଟେ, ଆପଣଙ୍କୁ ତାହା କରିବା ଉଚିତ ଜଣେ ପ୍ରକୃତ ସ୍ତ୍ରୀ ଲୋକ। ଏବଂ ପିଲାମାନେ, ଯଦି ତୁମେ ଏକ ପ୍ରକୃତ ମାତା ପାଇଅଛ ଯିଏକି ଘରେ ରହିଥାଏ ଓ ତୁମମାନଙ୍କର ଯତ୍ନ ନେବାକୁ ଚେଷ୍ଟା କରିଥାଏ, ତୁମମାନଙ୍କର ପୋଷାକ ସବୁ ସଫା ରଖିଥାଏ, ତୁମକୁ ବିଦ୍ୟାଳୟକୁ ପଠାଇଥାଏ, ତୁମକୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଇଥାଏ, ତାହେଲେ ତୁମମାନେ ନିଜଠାରେ ଥିବା ସମସ୍ତ ବିଷୟ ସହିତ ସେ ସୁମଧୁର ବୃଦ୍ଧ ମାତାଙ୍କୁ ସମ୍ମାନ ଦେବା ଉଚିତ। ତୁମମାନେ ସେ ମହିଳାଙ୍କୁ ସମ୍ମାନ ଦେବା ଉଚିତ। ହଁ ମହାଶୟ, କାରଣ ସେ ଜଣେ ପ୍ରକୃତ ମାତା ଅଟନ୍ତି। ସେମାନେ କେଣ୍ଟକି ପର୍ବତମାଳାରେ ରହୁଥିବା ଲୋକମାନଙ୍କର ଅଶିକ୍ଷିତ ହେବା ବିଷୟରେ କଥାବାର୍ତ୍ତା କରନ୍ତି। ଆପଣ ଏହାକୁ ଏଠାରେ ଦକ୍ଷିଣ ପ୍ରାନ୍ତୀୟ ଗରିବ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଦେଖିଥିବେ। ସେମାନଙ୍କ ମଧ୍ୟରୁ କେତେକ ସେହି ପୁରୁଣା ମା ମାନେ ଏଠାରେ ହଲିଉଡ୍କୁ ଆସିପାରନ୍ତି ଏବଂ ଆପଣ ଆଧୁନିକ ମାତାମାନଙ୍କୁ ଏହା ଶିଖାଇ ପାରନ୍ତି ଯେ ସନ୍ତାନମାନଙ୍କୁ କିପରି ଲାଳନ ପାଳନ କରାଯାଏ। ଆପଣ ତାଙ୍କର ପିଲାଙ୍କୁ ଗୋଟିଏ ରାତିରେ ନିଜର କେଶ ସବୁକୁ ଅସଜଡ଼ା ହୋଇ ଏବଂ ଓଷ୍ଠଗୁଡ଼ିକୁ ଅସୁନ୍ଦର ଦିଶୁଥାଇ ଆସିବାକୁ ଦିଅନ୍ତୁ। ଆପଣ ତାହାକୁ କ'ଣ କୁହନ୍ତି? ସେ ସୌନ୍ଦର୍ଯ୍ୟ ପ୍ରସାଧନ ରଙ୍ଗ ଯାହା ସେମାନେ ମୁହଁରେ ଲଗାନ୍ତି ଏବଂ ତାହାର ପୋଷାକ ସବୁ ଗୋଟିଏ ପାର୍ଶ୍ୱକୁ ଚିପି ହୋଇଯାଇଥିବ ଏବଂ ରାତି ସାରା ମଦ୍ୟପାନ କରି ବାହାରେ ରହିଥିବ। ଭାଇ, ସେ ତ ସେ ହିକୋରି ଗଛର ଗୋଟିଏ ଡାଳରୁ ପାନେ ପାଇବ ଏବଂ ସେ ଆଉ କଦାପି ବାହାରକୁ ଯିବ ନାହିଁ। ମୁଁ ଆପଣଙ୍କୁ କହୁଛି ସେ, ଆଉ ଯଦି ଆପଣଙ୍କ ପାଖରେ ଏହିପରି କିଛି ଟିକେ ଅଧିକ ରହିଥାନ୍ତା, ତେବେ ଆପଣଙ୍କର ଏଠାରେ ଏକ ଅଧିକ ଉତ୍ତମ ଇଂରାଜୀ ସିନେମା ଜଗତ ହଲିଉଡ୍ ରହିଥାନ୍ତା ଏବଂ ଏକ ଅଧିକ ଉତ୍ତମ ରାଷ୍ଟ୍ର ରହିଥାନ୍ତା। ତାହା ଠିକ୍ ଅଟେ, ଏହା ସତ୍ୟ ଅଟେ, କେବଳ ଟିକେ ଆଧୁନିକ ହେବାକୁ ଚେଷ୍ଟା କର, ତାହା ହିଁ ହେଉଛି ଶୈତାନର ଏକ କୌଶଳ। ତେବେ ଏହି ସାନ ଝିଅ, ଯେତେବେଳେ ମୁଁ ତାହାକୁ ଅନାଇଲି, ମୋର ହୃଦୟ ବିଦୀର୍ଣ୍ଣ ହୋଇଗଲା। ଆଉ ମୁଁ ଚିନ୍ତା କଲି ବେଚାରା ସାନ ଝିଅଟି, ଏବଂ ସେ କହିଲା, ଓହ ବିଲି, କଣ ତୁମକୁ ସିଗାରେଟ୍ ଦରକାର? ମୁଁ କହିଲି, ନା ମହୋଦୟ, ମୁଁ କହିଲି ମୁଁ ଧୂମ୍ରପାନ କରେ ନାହିଁ। ସେ କହିଲା, ତେବେ ତୁମେ କହିଲା ଯେ ତୁମେ ନୃତ୍ୟ କର ନାହିଁ। ସେମାନଙ୍କ ନୃତ୍ୟକୁ ଯିବାକୁ ଚାହୁଁଥିଲେ ଏବଂ ମୁଁ ତାହା ସହିତ ସହମତ ହେଲି ନାହିଁ। ତେଣୁ ସେମାନେ କହିଲେ ଯେ ସେଠାରେ ତଳେ ଏକ ନୃତ୍ୟ କାର୍ଯ୍ୟକ୍ରମ ଅଛି ଯାହାକୁ ସେମାନେ ସାଇକାମୋର ଗାର୍ଡେନ୍ସ ବୋଲି କହିଥିଲେ। ଆଉ ମୁଁ କହିଲି, ନା ମୁଁ ନୃତ୍ୟ କରେ ନାହିଁ। ସେ କହିଲା, ତେବେ ତୁମେ ନୃତ୍ୟ କର ନାହିଁ, ତୁମେ ଧୂମ୍ରପାନ କର ନାହିଁ, ତୁମେ ମଦ ପିଅ ନାହିଁ, ତୁମେ କିପରି ଆମ ଭାବରେ ଆମୋଦ ପ୍ରମୋଦ କର? ମୁଁ କହିଲି, ତେବେ ମୁଁ ମାଛ ମାରିବାକୁ ପସନ୍ଦ କରେ ଏବଂ ମୁଁ ଶିକାର କରିବାକୁ ପସନ୍ଦ କରେ। ତାହା ତାକୁ ଆଗ୍ରହୀ କଲା ନାହିଁ। ତେବେ ସେ କହିଲା, ଏହି ସିଗାରେଟ୍ କୁ ନିଅ। ମୁଁ କହିଲି ନା ମହୋଦୟ ଧନ୍ୟବାଦ, ମୁଁ ଧୂମ୍ରପାନ କରେ ନାହିଁ। ଏବଂ ମୁଁ ଗାଡ଼ିର ଆଘାତ ପ୍ରତିରୋଧକ ଲୁହା ଉପରେ ଛିଡ଼ା ହୋଇଥିଲି। ଆପଣଙ୍କ ମନେଥିବା ପୁରୁଣା ଫୋର୍ଡ ଗାଡ଼ିମାନଙ୍କରେ ସେମାନଙ୍କର ଏକ ଚାରିପାଖ ନିରନ୍ତର ବୋର୍ଡ ରହୁଥିଲା ଏବଂ ପଛ ସିଟ୍ରେ ବସି ସେ ଆଘାତ ପ୍ରତିରୋଧକ ଲୁହା ଉପରେ ଛିଡ଼ା ହୋଇଥିଲି ସେ ଏବଂ ମୁଁ। ଏବଂ ସେ କହିଲା, ତୁମର କହିବାର ଅର୍ଥ ଯେ ତୁମେ ସିଗାରେଟ୍ ପିଅ ନାହିଁ, କହିଲା, ଆଉ ଆମେ ଝିଅମାନେ ଆମ ପାଖରେ ତୁମ ଅପେକ୍ଷା ଅଧିକ ସାହସ ରହିଛି। ମୁଁ କହିଲି, ନା ମହୋଦୟା, ମୁଁ ତା କରିବାକୁ ଚାହେଁ ବୋଲି ମୁଁ ବିଶ୍ୱାସ କରେ ନାହିଁ। ସେ କହିଲା, କାହିଁକି, ତୁମେ ତ ବଡ଼ ମାଇଚିଆ ଅଟ। ଓ ମୋର ପ୍ରଭୁ, ମୁଁ ଖରାପ ବଡ଼ ବିଲ୍ ହେବାକୁ ଚାହୁଁଥିଲି, ତେଣୁ ମୁଁ ନିଶ୍ଚିତରେ ସେ ମାଇଚିଆ ହେବା ବିଷୟ କିଛି ଚାହୁଁନଥିଲି। ଦେଖନ୍ତୁ, ମୁଁ ପୁରସ୍କାର ବିଜୟୀ ଏକ ଲଢୁଆ ହେବାକୁ ଚାହୁଁଥିଲି, ତାହା ମୋର ଜୀବନର ଧାରଣା ରହିଥିଲା। ଏବଂ ମୁଁ କହିଲି, ମାଇଚିଆ ମାଇଚିଆ, ମୁଁ ତାହା ସହିପାରିଲି ନାହିଁ, ତେଣୁ ମୁଁ କହିଲି, ଏହାକୁ ମୋତେ ଦିଅ। ମୋର ହାତ ବଢାଇ ମୁଁ କହିଲି, ମୁଁ ତାକୁ ଦେଖାଇବି ଯେ ମୁଁ ମାଇଚିଆ କି ନୁହେଁ। ସେ ସିଗାରେଟ୍ ବାହାର କଲି ଏବଂ ମାଚିସ୍ ମାରିବାକୁ ଆରମ୍ଭ କଲି। ମୁଁ ଜାଣେ ଯେ ଆପଣ ବର୍ତ୍ତମାନ ଆପଣ ଯାହା ଭାବନ୍ତି ସେଥିପାଇଁ ମୁଁ ଦାୟୀ ନୁହେଁ, ମୁଁ ତ କେବଳ ସତ କହିବା ପାଇଁ ଦାୟୀ ଅଟେ। ଯେତେବେଳେ ମୁଁ ସେ ସିଗାରେଟ୍ ଜାଳିବାକୁ ଆରମ୍ଭ କଲି, ଠିକ୍ ସେତିକି ସୁନିଶ୍ଚିତ ଭାବେ ଧୂମପାନ କରିବା ପାଇଁ ଯେତିକି ସୁନିଶ୍ଚିତ କି ମୁଁ ଏହି ବାଇବେଲ ଉଠାଇବାକୁ ଯାଏ। ଦେଖନ୍ତୁ, ମୁଁ କିଛି ଯାଉଥିବାର ଶୁଣିଲି। ମୁଁ ପୁନର୍ବାର ଚେଷ୍ଟା କଲି, ମୁଁ ଏହାକୁ ମୋ ପାଟିରେ ପହଞ୍ଚାଇ ପାରିଲି ନାହିଁ ଏବଂ ମୁଁ କାନ୍ଦିବାକୁ ଲାଗିଲି। ମୁଁ ସେ ଜିନିଷକୁ ତଳେ ଫୋପାଡ଼ିଦେଲି, ସେମାନେ ମୋ ଉପରେ ହସିବାକୁ ଲାଗିଲେ। ମୁଁ ଘରକୁ ଫେରିବାକୁ ଗଲି, କ୍ଷେତ ଦେଇଗଲି, ସେଠାରେ ବସି କାନ୍ଦିଲି ଏବଂ ଏହା ଏକ ଭୟଙ୍କର ଜୀବନ ଥିଲା। ମୋର ମନେ ପଡ଼େ, ବାପା ଦିନେ ପିଲାମାନଙ୍କ ସହିତ ନଦୀକୁ ଯାଉଥିଲି। ମୋ ଭାଇ ଏବଂ ମୁଁ ଆମକୁ ଏକ ଡଙ୍ଗା ନେଇ ନଦୀ ଆରପାରିକୁ ଯିବାକୁ ଓ ଆସିବାକୁ ପଡୁଥିଲା ଓ ହୁଇସ୍କି ରଖିବା ପାଇଁ ବୋତଲ ଖୋଜିବାକୁ ପଡୁଥିଲା। ନଦୀ କୂଳରୁ ସେଗୁଡ଼ିକ ଗୋଟାଇବା ନିମନ୍ତେ ଆମକୁ ଗୋଟିଏ ଡଜନ ପାଇଁ ଏକ ପଇସା ମିଳୁଥିଲା ଏବଂ ବାପା ମୋ ସଙ୍ଗରେ ଥିଲେ ଆଉ ତାଙ୍କ ପାଖରେ ସେ ଛୋଟ ଚେପ୍ଟା ମଧ୍ୟରୁ ଗୋଟିଏ ବୋତଲ ଥିଲା। ମୋର ବିଶ୍ୱାସ ଯେ ତାହା ପ୍ରାୟ ଅଧା ପିଣ୍ଡ ବୋତଲ ଗୁଡ଼ିକ ଥିଲା ଆଉ ସେଠାରେ ଏକ ଗଛ ଉପୁଡ଼ି ଯାଇଥିଲା ଏବଂ ବାପା ଏବଂ ଏହି ବ୍ୟକ୍ତି ତାହାଙ୍କ ସହିତ ଥିଲେ, ଶ୍ରୀମାନ ଡନ୍ ବୁଷ୍। ମୋ ପାଖରେ ତାଙ୍କର ଥିଲା, ତାଙ୍କର ଏକ ସୁନ୍ଦର ଡଙ୍ଗା ରହିଥିଲା ଏବଂ ମୁଁ ତାଙ୍କର ଅନୁଗ୍ରହ ପାତ୍ର ହେବାକୁ ଚାହୁଁଥିଲି କାରଣ ମୁଁ ସେ ଡଙ୍ଗାକୁ ବ୍ୟବହାର କରିବାକୁ ଚାହୁଁଥିଲି। ତାହାର ଏକ ଭଲ ଦିଗ ନିୟନ୍ତ୍ରକ ଯନ୍ତ୍ର ଥିଲା ଏବଂ ମୋଥିରେ ଆଦୌ କୌଣସି ଦିଗ ନିୟନ୍ତ୍ରକ ଯନ୍ତ୍ର ନଥିଲା। ଆମ ଡଙ୍ଗାରେ କେବଳ ଗୋଡ଼ରେ ପ୍ୟାଡେଲ କରିବା ପାଇଁ ପୁରୁଣା ପଟା ଫାଳମାନ ରହିଥିଲା। ଆଉ ଯଦି ସେ ମୋତେ ସେ ଡଙ୍ଗା ବ୍ୟବହାର କରିବାକୁ ଦିଅନ୍ତି, ତେଣୁ ସେ ୱେଲ୍ଡିଂ କରିସାରିଥିଲେ ଏବଂ ସେ ବାପାଙ୍କ ପାଇଁ ମଦ ପ୍ରସ୍ତୁତି ନିମନ୍ତେ ଏକ ଉପକରଣ ତିଆରି କରିଥିଲେ, ତେଣୁ ସେମାନେ ସେ ବୃକ୍ଷର ଦୁଇ ପାର୍ଶ୍ୱରେ ସେମାନଙ୍କର ଗୋଡ଼କୁ ରଖିଥିଲେ। ବାପା ତାଙ୍କ ପଛ ପକେଟରୁ ଏକ ଛୋଟ ଚେପ୍ଟା ହୁଇସ୍କି ବୋତଲ ବାହାର କଲେ, ତାଙ୍କୁ ଧରାଇ ଦେଲେ ଏବଂ ସେ ପାନେ ନେଲେ, ବାପାକୁ ଫେରାଇ ଦେଲେ ଏବଂ ସେ ପାନେ ଗ୍ରହଣ କଲେ ଏବଂ ସେହି ଗଛର ପାର୍ଶ୍ୱରେ ବାହାରିଥିବା ଏକ ଡାଳ ଉପରେ ତାକୁ ଥୋଇଦେଲେ ଏବଂ ଶ୍ରୀମାନ ଡନ୍ବୁଷ୍ ଏହାକୁ ଉଠାଇଲେ ଓ କହିଲେ, ବିଲି, ଏଠାରେ ତୁମେ ଏହାକୁ ନିଅ। କହିଲି, ଧନ୍ୟବାଦ, ମୁଁ ମଦ ପିଏ ନାହିଁ। ସେ କହିଲେ, ଜଣେ ବ୍ରାହ୍ମଣ ହୋଇ ମଦ ପିଅ ନାହିଁ, ପ୍ରାୟ ସମସ୍ତେ ନିଜର ଯୌବନାବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଏବଂ ସେ କହିଲେ, ଜଣେ ବ୍ରାହ୍ମଣ ଆଉ ମଦ ପିଅ ନାହିଁ। ମୁଁ କହିଲି, ନା ଆଜ୍ଞା। ବାପା କହିଲେ, ନା, ମୁଁ ଗୋଟେ ମାଇଚିଆକୁ ଜନ୍ମ ଦେଇଅଛି। ମୋ ବାପା ମୋତେ ଏକ ମାଇଚିଆ ବୋଲି କହୁଛନ୍ତି। ମୁଁ କହିଲି, ମତେ ସେ ବୋତଲକୁ ଦିଅନ୍ତୁ ଏବଂ ମୁଁ ତାହାର ଉପରୁ ସେ ଠେପିକୁ ଟାଣି ନେଲି, ଏହାକୁ ପିଇବାକୁ ମନସ୍ଥ କଲି ଏବଂ ଯେତେବେଳେ ମୁଁ ଏହାକୁ ନେବାକୁ ଲାଗିଲି, ମୁଁ ବୋତଲକୁ ଫେରାଇ ଦେଇ କାନ୍ଦି କାନ୍ଦି ଯେତେ ଜୋରରେ ପାରିଲି ସେତିକି ଜୋର ପଡ଼ିଆ ଆଡ଼କୁ ଦୌଡ଼ିଗଲି। କିଛି ଗୋଟାଏ ମୋତେ ତାହା କରିବାକୁ ଦିଏଇ ନାହିଁ। ଦେଖନ୍ତୁ, ମୁଁ କହିପାରିଲି ନାହିଁ ଯେ ମୁଁ କୌଣସି ମୋତେ ଭଲ ଥିଲି, ମୁଁ ଏହା କରିବାକୁ ସ୍ଥିର କରିଥିଲି, କିନ୍ତୁ ଏହା ତ ପରମେଶ୍ୱର ଥିଲେ, ଅନୁଗ୍ରହ ଥିଲା, ଚମତ୍କାର ଅନୁଗ୍ରହ ଥିଲା, ଯାହାକି ମୋତେ ସେ କାର୍ଯ୍ୟଗୁଡ଼ିକ କରିବାରୁ ନିବୃତ୍ତ କରିଥିଲା। ମୁଁ ତ ନିଜେ ସେଗୁଡ଼ିକ କରିବାକୁ ଚାହୁଁଥିଲି, ମାତ୍ର ସେ ମୋତେ ତାହା କରିବାକୁ ଦେଇନଥିଲେ। ପରେ ମୁଁ ଏକ ଝିଅକୁ ପାଇଲି, ଯେତେବେଳେ ମୋ ବୟସ 22 ବର୍ଷ ହୋଇଥିଲା। ସେ ଜଣେ ପ୍ରିୟତମା ଥିଲେ, ସେପରି ଜଣେ ଝିଅ ଥିଲେ ଯିଏ ଗୀର୍ଜାକୁ ଯାଉଥିଲେ, ଜର୍ମାନ ଲୁଥରାନ ଥିଲେ। ତାଙ୍କର ନାମ ବ୍ରମ୍ବ୍ୟାଗ୍ ଥିଲା, ବ୍ରମ୍ବ୍ୟାକ ଥିଲା, ତାହା ବ୍ରମ୍ବ୍ୟାଗ୍ ନାମରୁ ଆସିଥିଲା। ଏବଂ ସେ ଏକ ସୁନ୍ଦର ଝିଅ ଥିଲେ, ସେ ଧୂମ୍ରପାନ କିମ୍ବା ମଦ୍ୟପାନ କରୁନଥିଲେ କିମ୍ବା ସେ ନୃତ୍ୟ କିମ୍ବା କିଛି କରୁନଥିଲେ, ଜଣେ ସୁନ୍ଦର ଝିଅ ଥିଲେ। ମୁଁ ତାଙ୍କ ସହିତ ଅଳ୍ପ ସମୟ ପାଇଁ ହିଁ ଗଲି ଏବଂ ମୁଁ ତେବେ ପ୍ରାୟ 22 ବର୍ଷ ବେଳକୁ ମୁଁ ପର୍ଯ୍ୟାପ୍ତ ଅର୍ଥର ଯୋଗାଡ଼ କରୁଥିଲି ଯେ ମୁଁ ଏକ ପୁରୁଣା ଫୋର୍ଡ ଗାଡ଼ି କିଣିଲି ଏବଂ ମୁଁ ଆମେ ଏକାଠି ମିଶି ପରିଭ୍ରମଣକୁ ଯାଉଥିଲୁ। ଆଉ ତେଣୁକରି ସେହି ସମୟରେ ଆଖପାଖରେ କୌଣସି ଲୁଥରାନ ଗୀର୍ଜା ନଥିଲା, ସେମାନେ ହୱାର୍ଡ ପାର୍କକୁ ସେଠାକୁ ଆସିଥିଲେ ଏବଂ ସେମାନେ ଥିଲେ ଜଣେ ସେବକ ଯିଏକି ମୋତେ ମିଶନାରୀ ବାପ୍ଟିଷ୍ଟ ଗୀର୍ଜାରେ ନିଯୁକ୍ତ କରିଥିଲେ, ଡକ୍ଟର ରୟ ଡେଭିସ୍। ଭଉଣୀ ଅପ୍ସା ଠିକ୍ ସେହି ଜଣକ ଯିଏକି ଭାଇ ଅପ୍ସାଙ୍କୁ ମୋ ପାଖକୁ ପଠାଇଥିଲେ ଅବା ମୋ ବିଷୟରେ ତାଙ୍କ ସହିତ ଡକ୍ଟର ରୟ ଡେଭିସ୍ଙ୍କ ସହିତ କଥା ହୋଇଥିଲେ। ଆଉ ତେଣୁକରି ସେ ପ୍ରଚାର କରୁଥିଲେ ଏବଂ ତାହାଙ୍କର ପ୍ରଥମ ବ୍ୟାପ୍ଟିଷ୍ଟ ମଣ୍ଡଳୀ ଥିଲା କିମ୍ବା ସେହି ମୁଁ ଭାବେ ନାହିଁ ଯେ ଏହା ପ୍ରଥମ ବ୍ୟାପ୍ଟିଷ୍ଟ ମଣ୍ଡଳୀ ସୁଦ୍ଧା ଥିଲା, ଏହା ଥିଲା ମିଶନ ଜେଫରସନଭିଲ୍ ମିଶନାରୀ ବ୍ୟାପ୍ଟିଷ୍ଟ ମଣ୍ଡଳୀ ବୋଲି କୁହାଯାଉଥିଲା। ଏବଂ ସେ ସେହି ସମୟରେ ସେହି ସ୍ଥାନରେ ପ୍ରଚାର କରୁଥିଲେ ଆଉ ଆମେମାନେ ରାତିରେ ଗୀର୍ଜାକୁ ଯାଉଥିଲୁ ଏଣୁ ଏବଂ ଆମେ ଫେରି ଆସୁଥିଲୁ। ଆମେ କଦାପି ମଣ୍ଡଳୀରେ ଯୋଗ ଦେଇନଥିଲି, ମାତ୍ର ମୁଁ କେବଳ ତାଙ୍କ ସହିତ ଯିବାକୁ ଭଲ ପାଉଥିଲି କାରଣ ମୁଖ୍ୟ ବିଷୟଟି ଥିଲା ତାଙ୍କ ସହିତ ଯିବା। ମୁଁ କେବଳ ସଚ୍ଚୋଟ ହେବା ପାଇଁ ଚାହେଁ, ଏଣୁ ତେବେ ତାଙ୍କ ସହିତ ଯିବା। ଆଉ ଦିନେ ମୁଁ ସେ ଏକ ଉତ୍ତମ ପରିବାରରୁ ଥିଲେ,
ଏବଂ ମୁଁ ଭାବିବାକୁ ଲାଗିଲି, ତୁମେ ଜାଣ, ତୁମେ ଜାଣ, ମୋତେ ସେଇ ଝିଅର ସମୟ ନେବା ଉଚିତ ନୁହେଁ, ଏହା ନୁହେଁ, ଏହା ଠିକ ନୁହେଁ, କାରଣ ସେ ଏକ ଭଲ ଝିଅ ଅଟେ ଏବଂ ମୁଁ ଗରିବ ଅଟେ ଓ ମୁଁ ମୋ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉତ୍ତମ ନୁହେଁ, ଏବଂ ମୁଁ ସେହିଭଳି ଏକ ଝିଅର ତତ୍ତ୍ୱ ନେବା ନିମନ୍ତେ ମୋ ପକ୍ଷେ କୌଣସି ପନ୍ଥା ନଥିଲା, ଯିଏ ଏକ ସୁନ୍ଦର ଘରରେ ଏବଂ ଭୂଇଁ ଉପର ଗାଲିଚାରେ ଅଭ୍ୟସ୍ତ ଅଟେ। ମୋର ମନେ ଅଛି, ମୁଁ ପ୍ରଥମ ଥର ପାଇଁ କେବେ ଗାଲିଚା ଦେଖିଥିଲି। ମୁଁ ଜାଣିନଥିଲି ଯେ ଏହା କ'ଣ ଅଟେ। ମୁଁ ତାର ପାର୍ଶ୍ୱରେ ବୁଲିକରି ଗଲି। ମୁଁ ଭାବୁଥିଲି ଯେ ଏହା ମୋ ଜୀବନ ଦେଖିଥିବା ସବୁଠୁ ସୁନ୍ଦର ବସ୍ତୁ ଅଟେ। ସେମାନେ ସେହିପରି କୌଣସି ବସ୍ତୁ କିପରି ଭାବରେ ଭୂଇଁ ଉପରେ ରଖିଛନ୍ତି, ଏହା ମୁଁ କେବେ ଦେଖିଥିବା ପ୍ରଥମ ଗାଲିଚା ଥିଲା। ଏହା ଥିଲା, ଏହା ସେଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା। ମୁଁ ଭାବୁଛି ଏହାକୁ ଚଟ ଗାଲିଚା ବୋଲି କୁହାଯାଏ। ମୋର ସେଥିରେ ଭୁଲ ହୋଇପାରେ। କୌଣସି ପ୍ରକାର ଏକ ବଳିତା ପରି କିମ୍ବା ଏପରି କିଛି ଯାହାକି ଏକତ୍ର ବୁଣା ହୋଇଥାଏ ଏବଂ ଭୂଇଁ ଉପରେ ବିଛାଯାଏ, ସୁନ୍ଦର ସବୁଜ ନାଲି ରଙ୍ଗର ଏବଂ ତାହା ମଧ୍ୟରେ ଭାଗରେ ବଡ଼ ଗୋଲାପ କାରୁକାର୍ଯ୍ୟ ହୋଇଥାଏ। ଆପଣ ଜାଣନ୍ତି, ଏହା ଏକ ସୁନ୍ଦର ବସ୍ତୁ ଥିଲା। ତେଣୁ ମୋର ମନେ ଅଛି ଯେ ମୁଁ ମୋର ମନରେ ଏହା ସ୍ଥିର କଲି ଯେ ଏକ ତ ମୋତେ ତାଙ୍କୁ ବିବାହ କରିବା ନିମନ୍ତେ ପଚାରିବାକୁ ଅଛି, ନତୁବା ମୋତେ ଓହରି ଯିବା ଉଚିତ ଏବଂ କୌଣସି ଉତ୍ତମ ବ୍ୟକ୍ତିଙ୍କୁ ତାଙ୍କୁ ବିବାହ କରିବା ନିମନ୍ତେ ଦେବା ଉଚିତ। ଏପରି କେହି ଜଣେ ଯେ କି ତାଙ୍କ ସହିତ ଭଲ ବ୍ୟବହାର କରିବ, ତାଙ୍କ ପାଇଁ ଭଲ ରୋଜଗାର କରିବ ଏବଂ ତାଙ୍କ ପ୍ରତି ଦୟାଭାବ ରଖିପାରିବ। ମୁଁ ତାଙ୍କ ପ୍ରତି ଦୟାଭାବ ରଖିପାରେ, ମାତ୍ର ମୁଁ ଘଣ୍ଟାରେ କେବଳ 20 ସେଣ୍ଟ ରୋଜଗାର କରୁଥିଲି। ତେଣୁ ମୁଁ ତାଙ୍କ ପାଇଁ ବହୁତ ଅଧିକ ରୋଜଗାର କରିପାରୁନଥିଲି। ଆଉ ମୁଁ ସମସ୍ତ ପରିବାର ସହିତ ଯାହାକି ଆମକୁ ଯତ୍ନ ନେବାକୁ ପଡୁଥିଲା ଏବଂ ବାପାଙ୍କ ସ୍ୱାସ୍ଥ୍ୟ ଉନ୍ନତ ନଥିଲା ଏବଂ ମୋତେ ସେସବୁ ବିଷୟର ଯତ୍ନ ନେବାକୁ ପଡିଥିଲା। ଏଣୁ ମୋର ଏକ କଷ୍ଟକର ସମୟ ଚାଲିଥିଲା। ତେଣୁକରି ମୁଁ ଭାବିଲି, ତାହେଲେ ମୋ ନିମନ୍ତେ କରିବା ପାଇଁ ଏକମାତ୍ର ବିଷୟ ହେଉଛି ତାଙ୍କୁ କୁହେ ଯେ ମୁଁ ଆଉ ଫେରି ଆସିବି ନାହିଁ, କାରଣ ମୁଁ ତାଙ୍କ ବିଷୟରେ ଏତେ ଅଧିକ ଚିନ୍ତା କରେ ଯେ ତାଙ୍କ ଜୀବନକୁ ନଷ୍ଟ କରିପାରେ ନାହିଁ ଏବଂ ମୋ ସହିତ ତାଙ୍କୁ ମୂର୍ଖ ହେବାକୁ ଦେଇପାରେ ନାହିଁ। ଏବଂ ତାପରେ ମୁଁ ଭାବିଲି, ଯଦି କେହି ତାଙ୍କୁ ପସନ୍ଦ କରି ତାଙ୍କୁ ବିବାହ କରିପାରନ୍ତେ, ଏକ ସୁନ୍ଦର ଘର ତିଆରି କରିପାରନ୍ତେ ଏବଂ ହୋଇପାରେ ଯଦି ମୁଁ ତାଙ୍କୁ ନ ପାଇପାରିଲି, ଅଥଚ ମୁଁ ପାରିବି, ମୁଁ ଏହା ଜାଣିପାରିବି ଯେ ସେ ଖୁସି ଅଛନ୍ତି। ତେଣୁକରି ମୁଁ ଭାବିଲି, ମାତ୍ର ମୁଁ କେବଳ ମୁଁ ତାଙ୍କୁ ଛାଡ଼ିପାରେ ନାହିଁ। ଆଉ ମୁଁ ଏକ ଭୟଙ୍କର ସ୍ଥିତିରେ ଥିଲି ଏବଂ ଦିନକୁ ଦିନ ମୁଁ ଏହା ବିଷୟରେ ଚିନ୍ତା କରିବାକୁ ଲାଗିଲି। ତେଣୁ ମୁଁ ତାଙ୍କୁ ବିବାହ କରିବାକୁ କହିବା ନିମନ୍ତେ ଅତ୍ୟଧିକ ଲଜ୍ଜାଜନକ ଥିଲି। ପ୍ରତିଦିନ ରାତିରେ ମୁଁ ମୋ ମନରେ ସ୍ଥିର କରେ, ମୁଁ ତାଙ୍କୁ ପଚାରିବାକୁ ଯାଉଛି ଏବଂ ଯେତେବେଳେ ମୁଁ ତାକୁ କ'ଣ କହନ୍ତି ପ୍ରଜାପତି, ଏପରି କିଛି ଯାହା ଆପଣ ପାଆନ୍ତି ନିଜ ଭିତରେ, ସେଠାରେ ଥିବା ଆପଣ ସମସ୍ତ ଭାଇମାନେ ବୋଧହୁଏ ସେହିପରି ଭାବରେ ସମାନ ଅନୁଭୂତି ପାଇଥିବେ ଏବଂ ଏକ ପ୍ରକୃତରେ କୌତୁକ ଅନୁଭବ ଅଟେ। ମୋ ମୁଖମଣ୍ଡଳ ଗରମ ହୋଇଯାଏ, ମୁଁ ଜାଣେ ନାହିଁ, ମୁଁ ତାଙ୍କୁ ପଚାରିପାରିଲି ନାହିଁ। ଏଣୁ ମୁଁ ଅନୁମାନ କରୁଛି ଯେ ଆପଣମାନେ ଆଶ୍ଚର୍ଯ୍ୟ କରୁଥିବେ ଯେ ମୁଁ କିପରି ବିବାହ ହେଲି। କଣ ଆପଣ ଜାଣିଛନ୍ତି କି, ମୁଁ ତାଙ୍କୁ ଏକ ଚିଠି ଲେଖିଲି ଓ ପଚାରିଲି ଏବଂ ତେଣୁ ତାଙ୍କର ତେବେ ଏହା ଏପରି ନଥିଲା, ପ୍ରିୟ ମିସ୍, ଏହା ତା ଅପେକ୍ଷା ଆପଣ ଜାଣନ୍ତି ପ୍ରେମ ପାର୍ଶ୍ୱ ଟିକେ ଅଧିକ କିଛି ଥିଲା। ଏହା କେବଳ ଏକ ଚୁକ୍ତିନାମା ନଥିଲା, ଏହା ଥିଲା ମୁଁ ଏହାକୁ ଯଥାସମ୍ଭବ ସର୍ବୋତ୍କୃଷ୍ଟ ଭାବରେ ଲେଖିଲି। ଆଉ ମୁଁ ତାଙ୍କ ମାଙ୍କୁ ଟିକେ ଭୟ କରୁଥିଲି। ତାଙ୍କ ମା ସେ ଏକ ପ୍ରକାର ରୁକ୍ଷ ସ୍ୱଭାବ ଥିଲେ ଏବଂ ମାତ୍ର ତାଙ୍କ ପିତା ଜଣେ ଭଦ୍ର ବୃଦ୍ଧ ଡଚ୍ ବ୍ୟକ୍ତି ଥିଲେ, ଜଣେ ଅତି ଉତ୍ତମ ବୃଦ୍ଧ ବ୍ୟକ୍ତି ଥିଲେ। ସେ ରେଳ ସଂସ୍ଥାରେ କର୍ମଚାରୀମାନଙ୍କର ଭାତୃତ୍ୱର ସଂଗଠକ ଥିଲେ। ସେହି ସମୟରେ ସେ ମାସକୁ ପ୍ରାୟ $500 ରୋଜଗାର କରୁଥିଲେ ଏବଂ ମୁଁ ଘଣ୍ଟାକୁ $20 ରୋଜଗାର କରି ତାଙ୍କ ଝିଅକୁ ବିବାହ କରିବାକୁ ଯାଉଥିଲି। ମୁଁ ଜାଣିଥିଲି ଯେ ତାହା କେବେ କାର୍ଯ୍ୟକାରୀ ହେବ ନାହିଁ ଏବଂ ତାଙ୍କ ମା ବହୁତ ତେବେ ସେ ଜଣେ ଅତି ଉତ୍ତମ ମହିଳା ଥିଲେ ଏବଂ ସେ ସେହି ଉଚ୍ଚ ସମାଜ ଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିବା ପରି ଥିଲେ। ଆପଣ ଜାଣନ୍ତି, ମୁଁ ଅତିଶୟ ଆଚରଣ ପ୍ରସ୍ତୁତ କରୁଥିବା ମହିଳା ଭଳି ଥିଲେ, ଆପଣ ଜାଣନ୍ତି। ଆଉ ତେଣୁକରି ସେଇଥିପାଇଁ ମୁଁ ତାଙ୍କ ପାଇଁ ଅଧିକ ଉପଯୋଗୀ ନଥିଲି। ମୁଁ ତ କେବଳ ଏକ ପୁରୁଣା ସାଧା ଦୁର୍ଗନ୍ଧ ହେଉଥିବା ଦେଶୀ ବାଳକ ଥିଲି ଏବଂ ସେ ଭାବୁଥିଲେ ଯେ ହୋପ୍କୁ ଟିକେ ଅଧିକ ଉତ୍ତମ ଶ୍ରେଣୀର ବାଳକ ସହିତ ଯିବା ଉଚିତ ଓ ମୁଁ ଭାବେ ଯେ ସେ ଠିକ୍ ଥିଲେ। ଆଉ ତେଣୁ ମାତ୍ର ମୁଁ ଏହା ସେତେବେଳେ ଭାବିନଥିଲି। ତେଣୁ ମୁଁ ଭାବିଲି, ତେବେ ବର୍ତ୍ତମାନ ମୁଁ ଜାଣେ ନାହିଁ କିପରି ମୁଁ ତାଙ୍କ ବାପାଙ୍କୁ ପଚାରି ପାରିବି ନାହିଁ ଏବଂ ମୁଁ ଏଥିରେ ସୁନିଶ୍ଚିତ ନଥିଲି ଯେ ମୁଁ ଯାଇ ତାଙ୍କ ମାଆଙ୍କୁ ପଚାରିବି ବୋଲି। ଆଉ ତେଣୁକରି ମୋତେ ପ୍ରଥମେ ତାଙ୍କୁ ପଚାରିବାକୁ, ତେଣୁ ମୁଁ ମୋ ପାଇଁ ଏକ ଚିଠି ଲେଖିଲି ଏବଂ ସେଦିନ ସକାଳେ କାମକୁ ଯିବାବେଳେ ମୁଁ ଏହାକୁ ଚିଠି ବାକ୍ସରେ ପକାଇଦେଲି। ଚିଠି ଆମେମାନେ ବୁଧବାର ରାତ୍ରି ଗିର୍ଜାକୁ ଯାଉଥିଲୁ ଏବଂ ତାହା ସୋମବାର ସକାଳେ ହୋଇଥିଲି। ରବିବାର ଦିନ ସାରା ମୁଁ ତାଙ୍କୁ କହିବାକୁ ଚେଷ୍ଟା କଲି ଯେ ମୁଁ ବିବାହ କରିବାକୁ ଚାହେଁ, ଆଉ ମୁଁ ଯଥେଷ୍ଟ ସାହସ କରିପାରିନଥିଲି। ତେଣୁକରି ମୁଁ ଏହାକୁ ଚିଠି ବାକ୍ସରେ ପକାଇଦେଲି ଏବଂ ସେଦିନ କାମରେ ମୁଁ ଭାବିବାକୁ ଲାଗିଲି, କ'ଣ ହେବ ଯଦି ତାଙ୍କ ମା ସେ ଚିଠିକୁ ପାଇଯିବେ। ଓ ମୋର ପ୍ରଭୁ, ସେତେବେଳେ ମୁଁ ଜାଣିଲି ଯଦି ସେ ଏହାକୁ କେବେ ପାଇଯିବେ ତାହେଲେ ମୁଁ ବିନଷ୍ଟ ଅଟେ, କାରଣ ସେ ମୋ ବିଷୟରେ ଅଧିକ ମନୋଯୋଗୀ ନଥିଲେ। ତେବେ ମୁଁ କେବଳ ଝାଳନାଳ ହେଉଥିଲି ଏବଂ ସେ ବୁଧବାର ରାତିରେ ଯେତେବେଳେ ମୁଁ ଆସେ, ଓହ ମୋ ପ୍ରଭୁ, ମୁଁ ଭାବିଲି ମୁଁ କିପରି ଭାବରେ ସେଠାକୁ ଯିବି। ଯଦି ତାଙ୍କ ମା ସେ ଚିଠିକୁ ପାଇଥିବେ ତାହେଲେ ତ ସେ ପ୍ରକୃତରେ ମୋର ଚୋପା ବାହାର କରିଦେବେ, ଏଣୁ ମୁଁ ଆଶା କରେ ଯେ ସେ ତାହା ପାଇଥିବେ। ମୁଁ ଏହାକୁ ହୋପ୍ଙ୍କୁ ସମ୍ବୋଧିତ କରିଥିଲି, ତାହା ତାଙ୍କର ନାମ ଥିଲା ହୋପ୍। ଆଉ ତେଣୁ ମୁଁ କହିଲି ମୁଁ ଏହାକୁ କେବଳ ଏଠାରେ ହୋପ୍କୁ ଲେଖିବି। ଆଉ ତେଣୁ ପୁଣି ମୁଁ ଭାବିଲି ବୋଧହୁଏ ସେ ଏହାକୁ ପାଇପାରିନଥିବେ, ତେଣୁ ବାହାରେ ଛିଡ଼ା ହୋଇ ରହିବା ଏବଂ ଗାଡ଼ିର ପେଁକାଳି ବଜାଇ ତାହାର ବାହାରି ଆସିବା ନିମନ୍ତେ ଅପେକ୍ଷା କରିବା ବିଷୟଠାରୁ ମୁଁ ଅଧିକ ଉତ୍ତମ ଜାଣିଥିଲି। ଓ ମୋର ପ୍ରଭୁ, ଏବଂ ଯେକୌଣସି ପୁଅ
ପିଲା ଯାହା ପାଖରେ କି ଏତିକି ସାହସ ନାହିଁ ସେ ଘରକୁ ଯାଇ ଏବଂ ଦ୍ୱାରକୁ ଆଘାତ କରି ଝିଅ ପିଲା ବିଷୟରେ ପଚାରେ, ତାହାର କୌଣସି ପ୍ରକାର ସେ ଝିଅ ସହିତ କିଛି ହେଲେ କାମ ନାହିଁ, ତ ଅବିକଳ ଠିକ୍, ତ ଅତ୍ୟନ୍ତ ନିର୍ବୋଧତା ଅଟେ, ତା ବହୁତ ହାଲୁକା ଅଟେ। ଏବଂ ତେଣୁ ମୁଁ ମୋ ପୁରୁଣା ଫୋର୍ଡକୁ ଅଟକାଇଲି, ଆପଣ ଜାଣନ୍ତି, ଆଉ ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ ଉଜ୍ଜଳ କରି ଚମକାଇଥିଲି। ଆଉ ତେଣୁ ମୁଁ ଉପରକୁ ଗଲି ଓ ଦ୍ୱାରରେ ଆଘାତ କଲି। ମୋ ପ୍ରତି ଦୟା ହେଉ, ତାଙ୍କର ମା ଦ୍ୱାରକୁ ଆସନ୍ତି। ମୁଁ ବଡ଼ କଷ୍ଟରେ ମୁଁ ନିଶ୍ୱାସକୁ ନେଇପାରିଲି। ମୁଁ କହିଲି, ଆପଣ କିପରି 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 ଅଛନ୍ତି ଶ୍ରୀମତୀ ବ୍ରମ୍ବାକ? ହଁ, ସେ କହିଲେ, ତୁମେ କିପରି ଅଛ ୱିଲିୟମ? ମୁଁ ଭାବିଲି, ଓହୋ ୱିଲିୟମ। ଏବଂ ସେ କହିଲେ, କଣ ତୁମେ ଭିତରକୁ ଆସିବ କି? ମୁଁ କହିଲି, ଧନ୍ୟବାଦ। ମୁଁ ଦ୍ୱାର ଭିତରକୁ ପ୍ରବେଶ କଲି। ମୁଁ ପଚାରିଲି, ତେବେ ହୋପ୍ କଣ ପ୍ରସ୍ତୁତ ଅଟନ୍ତି କି? ଏବଂ ଠିକ୍ ସେତିକି ବେଳେ ହୋପ୍ ଘର ଭିତରୁ ଚଞ୍ଚଳ ବାହାରି ଆସିଲେ, କେବଳ 16 ବର୍ଷର ଝିଅଟି। ଏବଂ ସେ କହିଲେ, ହାଏ ବିଲି। ଏବଂ ମୁଁ କହିଲି, ହାଏ ହୋପ୍। ଆଉ ମୁଁ ପଚାରିଲି, କଣ ତୁମେ ଗିର୍ଜା ପାଇଁ ପ୍ରସ୍ତୁତ ଅଟ କି? ସେ କହିଲେ, କେବଳ ଗୋଟିଏ ମିନିଟ୍ରେ। ମୁଁ ଭାବିଲି, ଓ ମୋ ପ୍ରଭୁ, ସେ କେବେ ବି ତାହା ପାଇନାହାନ୍ତି, ସେ କେବେ ବି ତାହା ପାଇନାହିଁ। ଭଲ ଭଲ ଭଲ, ହୋପ୍ ମଧ୍ୟ ଏହାକୁ କଦାପି ପାଇନାହାନ୍ତି, ତେଣୁ ଏହା ଠିକ୍ ହେବ, କାରଣ ସେ ଏହାକୁ ମୋ ନାମ ନେଇ କହିଥାନ୍ତେ। ଏଣୁ ମୁଁ ଅତି ଭଲ ଅନୁଭବ କରୁଥିଲି। ଏବଂ ତାପରେ ଯେତେବେଳେ ମୁଁ ଗିର୍ଜାରେ ଓହ୍ଲାଇଲି, ସେତେବେଳେ ମୁଁ ଭାବିବାକୁ ଲାଗିଲି, ଯଦି ସେ ଏହାକୁ ପାଇଥିବ ତେବେ କଣ ହବ, ବୁଝିଲେ? ଏବଂ ଡାକ୍ତର ଡେଭିସ୍ କଣ କହୁଥିଲେ ମୁଁ ଶୁଣିପାରୁନଥିଲି। ମୁଁ ତା ଆଡ଼କୁ ଚାହିଁଲି ଏବଂ ଭାବିଲି, ଯଦି ବୋଧହୁଏ ସେ ଆଉ କେବଳ ନିଜ ଭିତରେ ରଖିଥିବେ, ଆଉ ସେ ମୋତେ ତାହାଙ୍କୁ ତାହା ପଚାରିଥିବା ଯୋଗୁଁ ପ୍ରକୃତରେ ସେତେବେଳେ କହିବାକୁ ଯାଉଛନ୍ତି, ଯେତେବେଳେ ମୁଁ ଏଠାରୁ ବାହାରି ଆସିଲି। ଏବଂ ଭାଇ ଡେଭିସ୍ କଣ କହୁଥିଲେ ମୁଁ ଶୁଣିପାରୁନଥିଲି। ଏବଂ ମୁଁ ତାଙ୍କ ଆଡ଼କୁ ଚାହିଁଲି ଏବଂ ଭାବିଲି, ମୋ ପ୍ରଭୁ, ମୁଁ ତାଙ୍କୁ ପରିତ୍ୟାଗ କରିବାକୁ ଘୃଣା କରେ, ମାତ୍ର ପୁଣି ମୁଁ ଚୂଡାନ୍ତ ସମେତ ନିଶ୍ଚିତ ଆସିବାକୁ ଅଛି। ତେଣୁ ଗିର୍ଜା ପରେ ଆମେ ଘରକୁ ଯିବା ପାଇଁ ଏକାଠି ରାସ୍ତାରେ ଚାଲିବାକୁ ଆରମ୍ଭ କଲୁ ଏବଂ ତେଣୁ ଆମେ ପୁରୁଣା ଫୋର୍ଡ ନିକଟକୁ ଗଲୁ। ତେଣୁ ମାର୍ଗ ସାରା ଚନ୍ଦ୍ର ଉଜ୍ଜଳ ଆଲୋକିତ ହେଉଥିଲା, ଆପଣ ଜାଣନ୍ତି, ମୁଁ ନାଇଲି ଏବଂ ସେ ବହୁତ ସୁନ୍ଦର ଦିଶୁଥିଲେ। ପିଲାଏ ମୁଁ ତା ଆଡ଼କୁ ଚାହିଁଲି ଏବଂ ମୁଁ ଭାବିଲି, ମୋ ପ୍ରଭୁ, ମୁଁ ତାଙ୍କୁ କିପରି ପାଇବାକୁ ଚାହେଁ, ମାତ୍ର ଅନୁମାନ କରେ ଯେ ମୁଁ ତାହା କରିପାରେ ନାହିଁ। ଆଉ ତେଣୁ କରି ମୁଁ ଟିକିଏ ଦୂରକୁ ଚାଲିକରି ଗଲି, ଆପଣ ଜାଣନ୍ତି, ଏବଂ ମୁଁ ପୁନର୍ବାର ତା ଆଡ଼କୁ ଚାହିଁଲି। ମୁଁ କହିଲି, କିପରି ଆଜି ରାତ୍ରିରେ ତୁମେ କିପରି ଅନୁଭବ କରୁଛ? ସେ କହିଲେ, ଓ ମୁଁ ଠିକ୍ ଅଛି। ଆଉ ଆମେ ପୁରୁଣା ଫୋର୍ଡକୁ ଅଟକାଇଲୁ ଏବଂ ବାହାରକୁ ବାହାରିବାକୁ ଲାଗିଲୁ, ଆପଣ ଜାଣନ୍ତି, ପାର୍ଶ୍ୱରେ ଯାଇ ପୁନର୍ବୁଲି ଏବଂ ତାଙ୍କ ଘରକୁ ଯାଇଥିଲୁ। ଆଉ ମୁଁ ତାଙ୍କ ସହିତ ଦ୍ୱାର ପାଖକୁ ଯାଉଥିଲି। ମୁଁ ଭାବିଲି, ଆପଣ ଜାଣନ୍ତି, ସେ ବୋଧହୁଏ ଚିଠିକୁ କଦାପି ପାଇନାହାନ୍ତି, ତେଣୁ ମୁଁ ମଧ୍ୟ ଏହାକୁ ଭୁଲିପାରେ। ଯେକୌଣସି ପ୍ରକାର ହେଲେ ମୋତେ ଅନୁଗ୍ରହର ଆଉ ଏକ ସପ୍ତାହ ମିଳିଯିବ। ତେଣୁ ମୋତେ ବହୁତ ଭଲ ଅନୁଭବ ହେବାକୁ ଲାଗିଲା। ସେ କହିଲେ, ବିଲି, ହଁ। ସେ କହିଲେ, ମୁଁ ତୁମର ଚିଠି ପାଇଲି, ଓ ମୋର ପ୍ରଭୁ। ମୁଁ କହିଲି, ତୁମେ ପାଇଲ? ସେ କହିଲେ, ଉଁ। ସେ କେବଳ ଚାଲି ରହିଲେ, ଆଉ କୌଣସି ଶବ୍ଦ କହିଲେ ନାହିଁ। ମୁଁ ଭାବିଲି, ହେ ନାରୀ, ମୋତେ କିଛି କୁହ, ମୋତେ ତଡ଼ି ଦିଅ, କିମ୍ବା ତୁମେ ଏହା ବିଷୟରେ କଣ ଭାବୁଛ, ମୋତେ କୁହ। ମୁଁ ପଚାରିଲି, କଣ ତୁମେ ଏହାକୁ ପଢିଲ କି? ସେ କହିଲେ, ଉଁ। ମୋର ପ୍ରଭୁ, ଆପଣ ଜାଣନ୍ତି, ଜଣେ ମହିଳା ଆପଣଙ୍କୁ କିପରି ଭାବେ ଅନିଶ୍ଚିତତାରେ ରଖିପାରିବ? ଆପଣ ଦେଖନ୍ତୁ, ମୋର କହିବାର ଅର୍ଥ ତାହା ନଥିଲା, ବୁଝିଲେ? ମାତ୍ର ଯାହା ହଉ, ଆପଣ ଜାଣନ୍ତି, ମୁଁ ଭାବିଲି, ତୁମେ କାହିଁକି କିଛି କହୁନା, ଦେଖନ୍ତୁ। ଏବଂ ମୁଁ ଚାଲିବା ଜାରି ରଖିଲି। ମୁଁ କହିଲି, କଣ ତୁମେ ତାହା ସବୁ ପଢିଲ କି? ଏବଂ ସେ, ଉଁ। ତେଣୁ ଆମେ ପ୍ରାୟ ଦ୍ୱାର ପାଖକୁ ଆସିଗଲୁ ଏବଂ ମୁଁ ଭାବିଲି, ପିଲା, ମୋତେ ବାରଣ୍ଡାକୁ ନେଇଯାଉ ନାହିଁ, କାରଣ ମୁଁ ହୁଏତ ସେଗୁଡ଼ିକୁ ଅତିକ୍ରମ କରିପାରିବି ନାହିଁ, ତେଣୁ ତୁମେ ମୋତେ ବର୍ତ୍ତମାନ ହିଁ କହିଦିଅ। ଆଉ ତେଣୁକରି ମୁଁ ଅପେକ୍ଷା କଲି। ଆଉ ସେ କହିଲେ, ବିଲି, ମୁଁ ତାହା କରିବାକୁ ପସନ୍ଦ କରିବି। ସେ କହିଲେ, ମୁଁ ତୁମକୁ ଭଲ ପାଏ। ପରମେଶ୍ୱର ବର୍ତ୍ତମାନ ତାଙ୍କ ପ୍ରାଣକୁ ଆଶୀର୍ବାଦ କରନ୍ତୁ, ସେ ମହିମାରେ ଅଛନ୍ତି। ସେ କହିଲେ, ମୁଁ ତୁମକୁ ଭଲ ପାଏ। କହିଲେ, ମୁଁ ଭାବୁଛି ଆମେ ଆମ ପିତାମାତାଙ୍କୁ ଏ ବିଷୟରେ କହିବା ଉଚିତ, କଣ ତୁମେ ଭାବୁନାହ କି? ଏବଂ ମୁଁ କହିଲି, ପ୍ରିୟ, ଶୁଣ, ତେବେ ଆସ ଏହାକୁ ଭାଗ କରି 50-50 ପ୍ରସ୍ତାବ ସହିତ ଆରମ୍ଭ କରିବା। ମୁଁ କହିଲି, ମୁଁ ତୁମ ବାପାଙ୍କୁ କହିବି, ଯଦି ତୁମେ ତୁମର ମାତାଙ୍କୁ କହିବ, ସବୁଠାରୁ ଖରାପ ଅଂଶ ତାଙ୍କ ଉପରେ ଦେଇଦେଲି ଆରମ୍ଭ କରିବା ନିମନ୍ତେ। ସେ କହିଲେ, ଠିକ୍ ଅଛି, ଯଦି ତୁମେ ପ୍ରଥମେ ବାପାଙ୍କୁ କହିବ। ମୁଁ କହିଲି, ଠିକ୍ ଅଛି, ମୁଁ ତାହାଙ୍କୁ ରବିବାର ରାତ୍ରିରେ କହିବି। ଏବଂ ତେବେ ରବିବାର ରାତ୍ରି ଆସିଲା, ମୁଁ ତାଙ୍କୁ ଗିର୍ଜାରୁ ଘରକୁ ଆଣିଲି ଓ ମୁଁ ସେ ମୋ ଆଡ଼କୁ ଚାହିଁ ରହିଲା। ଏବଂ ମୁଁ ଦେଖିଲି, ଆଉ ତାହା 9:30 ହେଉଥିଲା, ଏହା ମୁଁ ଯିବାର ସମୟ ହୋଇଯାଇଥିଲା। ତେବେ ଚାଲି ନିଜ ମେଜରେ ବସି ରହି ଟାଇପ୍ କରୁଥିଲେ ଏବଂ ଶ୍ରୀମତୀ ବ୍ରମ୍ବାକ୍ କୋଣରେ ବସି ରହି କିଛି ଗୋଟାଏ ପ୍ରକାର ବୁଣାବୁଣି କାର୍ଯ୍ୟ କରୁଥିଲେ, ଆପଣ ଜାଣନ୍ତି, କିମ୍ବା ସେହି ସାନ ସାନ ବଳାଗୁଡ଼ିକ ଯାହା ଆପଣ ସେ ବିଷୟଗୁଡ଼ିକ ଉପରେ ଦିଅନ୍ତି, ଆପଣ ଜାଣନ୍ତି, ମୁଁ ଜାଣେ ନାହିଁ ଆପଣ ଏହାକୁ କଣ କୁହନ୍ତି, ଆଉ ତେଣୁକରି ସେ ସେହି ପ୍ରକାର କିଛି ବିଷୟ କରୁଥିଲେ ଏବଂ ହୋପ୍ ମୋ ଆଡ଼କୁ ଚାହିଁ ରହିଲେ ଓ ସେ ମୋ ପ୍ରତି ଅସନ୍ତୋଷ ଭାବ ପ୍ରକାଶ କରି ଆପଣ ଜାଣନ୍ତି ବାପାଙ୍କ ଆଡ଼କୁ ସଙ୍କେତ କଲେ ଆଉ ମୁଁ ଓ ମୋ ପ୍ରଭୁ ମୁଁ ଚିନ୍ତା କଲି କ'ଣ ହେବ ଯଦି ସେ ନା କହିଦେବେ ତେବେ ମୁଁ ଦ୍ୱାର ଆଡ଼କୁ ଯିବା ଆରମ୍ଭ କଲି ମୁଁ କହିଲି ତେବେ ମୁଁ ଭାବୁଛି ମୋତେ ଯିବା ଉଚିତ ଏବଂ ମୁଁ ଦ୍ୱାର ନିକଟକୁ ଗଲି ଏବଂ ସେ ମୋ ସହିତ ଦ୍ୱାର ପାଖକୁ ଆସିଲେ ସେ ସବୁବେଳେ ଦ୍ୱାର ନିକଟକୁ ଆସି ମୋତେ ଶୁଭରାତ୍ରୀ କୁହନ୍ତି ତେଣୁ ମୁଁ ଦ୍ୱାର ପାଖକୁ ଗଲି ଏବଂ ସେ କହିଲେ କ'ଣ ତୁମେ ତାଙ୍କୁ କହିବାକୁ ଯାଉନାହଁ କି ଏବଂ ମୁଁ କହିଲି ହଁ ମୁଁ କହିଲି ମୁଁ ନିଶ୍ଚିତ ଚେଷ୍ଟା କରୁଅଛି ମାତ୍ର ମୁଁ ଜାଣିନାହିଁ ଯେ ମୁଁ ଏହା କିପରି ଭାବରେ କରିବାକୁ ଯାଉଅଛି ଏବଂ ସେ କହିଲେ ମୁଁ ତେବେ ଫେରିଯିବି ଓ ତୁମେ ତାହାକୁ ଡାକିବ ତେଣୁ ସେ ପଛକୁ ଫେରିଗଲେ ଏବଂ ମୋତେ ସେଠାରେ ଛାଡ଼ିଦେଲେ ଆଉ ମୁଁ କହିଲି ଚାର୍ଲି ସେ ବୁଲି ପଡ଼ିଲେ ଓ କହିଲେ ହଁ ବିଲ୍ ମୁଁ କହିଲି କ'ଣ ମୁଁ ତୁମ ସହିତ ମାତ୍ର ଗୋଟିଏ ମିନିଟ୍ କଥା ହୋଇପାରେ କି ସେ କହିଲେ ନିଶ୍ଚିତରେ ସେ ନିଜ ମେଜରୁ ବୁଲି ପଡ଼ିଲେ ଶ୍ରୀମତୀ ବ୍ରହ୍ମବ୍ୟାଗ ତାଙ୍କ ଆଡ଼କୁ ଚାହିଁଲେ ହୁପ୍କୁ ଅନାଇଲେ ଏବଂ ମୋତେ ଚାହିଁଲେ ଆଉ ମୁଁ କହିଲି କ'ଣ ଆପଣ ବାହାରେ ବାରଣ୍ଡାକୁ ଆସିବେ କି ଏବଂ ସେ କହିଲେ ହଁ ମୁଁ ବାହାରକୁ ଆସିବି ତେଣୁ ସେ ବାହାରେ ବାରଣ୍ଡାକୁ ଆସିଲେ ମୁଁ କହିଲି ନିଶ୍ଚିତରେ କ'ଣ ଏକ ସୁନ୍ଦର ରାତ୍ରି ନୁହେଁ କି ଆଉ ସେ କହିଲେ ହଁ ମୁଁ କହିଲି ନିଶ୍ଚିତରେ ଟିକେ ଗରମ ଲାଗୁଛି ନିଶ୍ଚିତରେ ଅଛି ସେ ମୋତେ ଅନାଇଲେ ମୁଁ କହିଲି ମୁଁ ବହୁତ କଠିନ ପରିଶ୍ରମ କରୁଛି ମୁଁ କହିଲି ଆପଣ ଜାଣିଛନ୍ତି ଏପରିକି ମୋର ହାତରେ ଗଣ୍ଠି ପଡ଼ିଯାଇଛି ସେ କହିଲେ ତୁମେ ତାକୁ ଗ୍ରହଣ କରିପାର ବିଲ୍ ଓହ ମୋ ପ୍ରଭୁ ତୁମେ ତାକୁ ଗ୍ରହଣ କରିପାର ମୁଁ ଭାବିଲି ଓହ ତାହା ଉତ୍ତମ ଅଟେ ମୁଁ କହିଲି କ'ଣ ଆପଣଙ୍କ ପ୍ରକୃତରେ ତା ଅଭିପ୍ରାୟ ଅଟେ ଚାର୍ଲି ସେ କହିଲେ ମୁଁ କହିଲି ଚାର୍ଲି ଦେଖନ୍ତୁ ମୁଁ ଜାଣେ ଯେ ସେ ଆପଣଙ୍କ ପୁତ୍ରୀ ଅଟେ ଏବଂ ଆପଣଙ୍କ ପାଖରେ ଟଙ୍କା ଅଛି ଏବଂ ସେ ମୋ ପାଖକୁ ଆସି ମୋର ହାତ ଧରି ସେ କହିଲେ ବିଲ୍ ଶୁଣ ମନୁଷ୍ୟ ଜୀବନରେ ଟଙ୍କା ହିଁ ସବୁକିଛି ନୁହେଁ ସେ କହିଲେ ମୁଁ କହିଲି ଚାର୍ଲି ମୁଁ ଘଣ୍ଟାକରେ କେବଳ 20 ଟଙ୍କା ରୋଜଗାର କରେ ମାତ୍ର ମୁଁ ତାଙ୍କୁ ଭଲ ପାଏ ଏବଂ ସେ ମୋତେ ଭଲ ପାଆନ୍ତି ଏବଂ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଚାର୍ଲି ମୁଁ ତାଙ୍କର ତତ୍ତ୍ୱ ନେବା ପାଇଁ ସେ ପର୍ଯ୍ୟନ୍ତ କାମ କରିବି ଯେପର୍ଯ୍ୟନ୍ତ କି ଏ ଗଣ୍ଠି ଗୁଡ଼ିକ ମୋ ହାତରୁ ଝଡ଼ି ନଯାଏ ମୁଁ ତାଙ୍କ ସହିତ ଯେତିକି ସଚ୍ଚୋଟ ରହିପାରେ ସେତିକି ରହିବି ସେ କହିଲେ ମୁଁ ତା ବିଶ୍ୱାସ କରିବି ସେ କହିଲେ ଶୁଣ ବିଲ୍ ମୁଁ ତୁମକୁ କହିବାକୁ ଚାହେଁ କହିଲେ ତୁମେ ଜାଣ ଖୁସି ସମ୍ପୂର୍ଣ୍ଣ ଭାବେ ଏହା ଟଙ୍କା ପ୍ରୟୋଜନ କରେ ନାହିଁ ଖୁସି ହେବା ପାଇଁ କହିଲେ କେବଳ ତାହା ପ୍ରତି ଭଲ ରୁହ ମୁଁ ଜାଣେ ଯେ ତୁମେ ରହିବ ମୁଁ କହିଲି ଧନ୍ୟବାଦ ଚାର୍ଲି ମୁଁ ନିଶ୍ଚିତରେ ତାହା କରିବି ତାପରେ ତାଙ୍କର ପାଳି ଥିଲା ମାଙ୍କୁ କହିବାର ମୁଁ ଜାଣେ ନାହିଁ ଯେ ସେ ତାକୁ କେମିତି ରକ୍ଷା ପାଇଲି ମାତ୍ର ଆମେ ବିବାହ କଲୁ ତେଣୁ ଯେତେବେଳେ ଆମେମାନେ ବିବାହ କଲୁ ଆମ ପାଖରେ କିଛି ନଥିଲା ଗୃହ ସାମଗ୍ରୀ ପାଇଁ କିଛି ନଥିଲା ମୁଁ ଭାବୁଛି ଆମ ପାଖରେ$2-3 ଥିଲା ତେଣୁ ଆମେ ଏକ ଘର ଭଡ଼ା କଲୁ ଏହା ଆମକୁ ମାସକୁ $4 ଖର୍ଚ୍ଚ ପଡ଼ିଲା ଏହା ଏକ ଛୋଟ ପୁରୁଣା 2 ବଖରା ସ୍ଥାନ ଥିଲା ଆଉ କେହି ଜଣେ ଆମକୁ ଏକ ପୁରୁଣା ଭାଙ୍ଗ କରିଥିବା ବିଛଣା ଦେଇଥିଲେ ମୁଁ ଆଶ୍ଚର୍ଯ୍ୟ କରେ ଯଦି କେହି କେବେ ଏକ ପୁରୁଣା ଭାଙ୍ଗ କରିଥିବା ବିଛଣା ଦେଖିଛନ୍ତି କି ଏବଂ ସେମାନେ ଆମକୁ ତାହା ଦେଇଥିଲେ ଏବଂ ମୁଁ ସିଅର୍ସ ଏବଂ ରୋବୋସ୍କୁ ଯାଇ ଏକ ମେଜ ସହିତ 4 ଚୌକି କିଣି ଆଣିଲି ଏବଂ ଏହା ରଙ୍ଗ କରାଯାଇ ନଥିଲା ଆପଣ ଜାଣନ୍ତି ଆଉ ଆମେ ତାହା ଠିକ୍ ସମୟରେ ପାଇଲୁ ଏବଂ ତାପରେ ମୁଁ ଜଣେ ପୁରୁଣା ସାମାନ ବିକ୍ରେତା ଶ୍ରୀମାନ ୱେବରଙ୍କ ନିକଟକୁ ଯାଇ ଏକ ରନ୍ଧନ ଚୁଲି କିଣି ଆଣିଲି ମୁଁ ଏଥିପାଇଁ 75 ସେଣ୍ଟ ଦେଲି ଏବଂ $1 ଏବଂ ସେତିକି କିଛି ଟଙ୍କା ସେଥିରେ ଗ୍ରେଟ୍ ଇତ୍ୟାଦି ଲଗାଇବା ପାଇଁ ଦେଲି ଆମେ ଗୃହ ସାମଗ୍ରୀ ବ୍ୟବସ୍ଥା କରିଲୁ ମୋର ମନେ ଅଛି ଯେତେବେଳେ ମୁଁ ଚୌକି ଗୁଡ଼ିକୁ ନେଇଥିଲି ଏବଂ ତା ଉପରେ ଏକ ଶ୍ୟାମରକ୍ ଫୁଲ ଅଙ୍କନ କରିଥିଲି ଯେତେବେଳେ ମୁଁ ସେଗୁଡ଼ିକୁ ରଙ୍ଗ କରିଥିଲି ଏବଂ ତଥାପି ଆମେମାନେ ଖୁସି ଥିଲୁ ଆମେ ପରସ୍ପର ସହିତ ଥିଲୁ ତେଣୁ ତାହା ହିଁ ସବୁକିଛି ଆବଶ୍ୟକ ଥିଲା ଏବଂ ପରମେଶ୍ୱର ତାହାଙ୍କର ଦୟା ଏବଂ ତାହାଙ୍କର ଉତ୍ତମତା ଦ୍ୱାରା ଆମେ ପୃଥିବୀରେ ରହିଥିବା ସବୁଠାରୁ ଛୋଟ ସୁଖୀ ଦମ୍ପତି ଥିଲୁ ମୁଁ ଏହା ପାଇଲି ଯେ ସୁଖ ସେଥିରେ ଗଣନା କରାଯାଏ ନାହିଁ ଯେ ଆପଣ ଜଗତର କେତେ ବସ୍ତୁର ଅଧିକାରୀ ଅଟନ୍ତି ମାତ୍ର ଆପଣଙ୍କୁ ଦିଆଯାଇଥିବା ଅଂଶ ସହିତ ଆପଣ କେତେ ସନ୍ତୁଷ୍ଟ ଅଟନ୍ତି ସେଥିରେ ଗଣନା କରାଯାଏ ଏବଂ କିଛି ସମୟ ପରେ ପରମେଶ୍ୱର ତଳକୁ ଓହ୍ଲାଇ ଆସି ଆମ ଛୋଟ ଘରକୁ ଆଶୀର୍ବାଦ କଲେ ଆମର ଏକ ଛୋଟ ପୁଅ ହେଲା ତାର ନାମ ବିଲି ପଲ ବର୍ତ୍ତମାନ ଠିକ୍ ଏଠାରେ ସେ ସେବାରେ ଅଛି ଏବଂ ସେହି ସମୟଠାରୁ ଅଳ୍ପ କେତେକ ଦିନ ଉତ୍ତାରେ ପ୍ରାୟ 11 ମାସ ପରେ ସେ ଆମକୁ ସାରନ୍ ରୋଜ ନାମକ ଏକ ଛୋଟ କନ୍ୟାରେ ପୁଣି ଆଶୀର୍ବାଦ କଲେ ଯାହାକି ସାରନର ଗୋଲାପ ବାକ୍ୟରୁ ନିଆଯାଇଛି ଏବଂ ମୋର ମନେ ଅଛି ଦିନେ ମୁଁ ମୋ ଟଙ୍କା ସଞ୍ଚୟ କରିଥିଲି ଓ ମୁଁ ଏକ ଛୋଟ ଛୁଟି ନେବାକୁ ଯାଉଥିଲି ମାଛ ଧରିବା ନିମନ୍ତେ ପାଉ ପାଉ ହ୍ରଦ ନାମକ ଏକ ସ୍ଥାନକୁ ଯାଉଥିଲି ଆଉ ମୋର ଫେରିବା ବାଟରେ ଏବଂ ଏହି ସମୟରେ ମୁଁ ମୋର ପରିବର୍ତ୍ତିତ ହେବା ବିଷୟକୁ ବାଦ ଦେଉଅଛି ମୁଁ ପରିବର୍ତ୍ତିତ ହୋଇସାରିଥିଲି ଏବଂ ମିଶନାରୀ ବ୍ୟାପ୍ଟିଷ୍ଟ ଗିର୍ଜାରେ ଡାକ୍ତର ରୟ ଡେଭିସଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲି ଏବଂ ମୁଁ ଜଣେ ସେବକ ହୋଇସାରିଥିଲି ଓ ମୋ ପାଖରେ ସେ ଆରାଧନାଳୟ ରହିଥିଲା ଯାହାକୁ ମୁଁ ବର୍ତ୍ତମାନ ଜେଫରସନ୍ ବିଲ୍ରେ ପ୍ରଚାର କରୁଛି ଏବଂ ମୁଁ ସେହି ଛୋଟ ମଣ୍ଡଳୀର ପାଳକତ୍ୱ କରୁଥିଲି ଆଉ ମୁଁ କୌଣସି ଟଙ୍କା ନାହିଁ ମୁଁ 17 ବର୍ଷ ସେ ମଣ୍ଡଳୀ ପାଳକତ୍ୱ କଲି ଏବଂ କେବେ ବି ଗୋଟିଏ ପଇସା ସୁଦ୍ଧା ପାଇନଥିଲି ମୁଁ ନେବା ବିଷୟରେ ବିଶ୍ୱାସ କରି ନାହିଁ। ସେଠାରେ ଏକ ଦାନପାତ୍ର ସୁଦ୍ଧା ନଥିଲା ଏବଂ କାମରୁ ମୋର ଯାହା ଦଶମାଂଶ ଆସୁଥିଲା ଏବଂ ଅନ୍ୟାନ୍ୟ ସେ ଭବନର ପଛ ଭାଗରେ ଏକ ଛୋଟ ବାକ୍ସ ରଖାଯାଇଥିଲା ଯେଉଁଥିରେ ଏହି ଛୋଟ ଚିହ୍ନ ଲିଖିତ ଥିଲା। ଅତଏ ତୁମେମାନେ ମୋର ଛୋଟରୁ ଛୋଟ ସନ୍ତାନ ମାନଙ୍କ ସହିତ ଯାହା କରିଛ ତୁମେମାନେ ତାହା ମୋ ସହିତ କରିଅଛ। ଏବଂ ତେବେ ସେହିପରି ଭାବରେ ଗିର୍ଜା ପାଇଁ ଖର୍ଚ୍ଚ ବହନ କରାଯାଇଥିଲା। ଏହାକୁ ପରିଶୋଧ କରିବା ପାଇଁ ଆମ ପାଖରେ ଦଶ ବର୍ଷର ଋଣ ଥିଲା ଏବଂ ତାହା ଦୁଇ ବର୍ଷରୁ କମ୍ ସମୟରେ ପରିଶୋଧ କରାଯାଇଥିଲା। ଆମେ କଦାପି କୌଣସି ପ୍ରକାରର ଏକ ନୈବେଦ୍ୟ ଗ୍ରହଣ କରିନାହିଁ ଏବଂ ତାପରେ ମୋ ପାଖରେ ଓହ କେତେକ ଡଲାର ମାତ୍ର ଥିଲା ଯାହାକି ମୁଁ ମୋର ଛୁଟି ପାଇଁ ସଞ୍ଚୟ କରିଥିଲି। ସେ ମଧ୍ୟ ପାଇନ୍ ସାର୍ଟ କାରଖାନାରେ କାମ କରୁଥିଲେ, ଏକ ଅତି ସୁନ୍ଦର ପ୍ରିୟ ଝିଅ। ଆଉ ବୋଧହୁଏ ତାଙ୍କ କବର ଆଜି ତୁଷାରାଚ୍ଛାଦିତ ଥିବ, ମାତ୍ର ସେ ତଥାପି ମୋ ହୃଦୟରେ ଅଛନ୍ତି। ଏବଂ ମୋର ମନେ ଅଛି ଯେତେବେଳେ ସେ ମୋତେ ସାହାଯ୍ୟ କରିବା ନିମନ୍ତେ ଏତେ ଅଧିକ ପରିଶ୍ରମ କରିଥିଲେ ଯେପରିକି ମୁଁ ମାଛ ଧରିବା ପାଇଁ ଏହି ହ୍ରଦକୁ ଯିବା ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ପାଇପାରେ। ଆଉ ଯେତେବେଳେ ମୁଁ ହ୍ରଦରୁ ଫେରୁଥିଲି ସେତେବେଳେ ମୁଁ ଦେଖିବାକୁ ଲାଗିଲି ଯେ ମିଶାୱାକା ଏବଂ ସାଉଥ୍ ବେଣ୍ଡ ଇଣ୍ଡିଆନାକୁ ପ୍ରବେଶ କରିବା ବେଳେ ଏବଂ ମୁଁ କାର ଗୁଡ଼ିକୁ ଧ୍ୟାନ ଦେବାକୁ ଲାଗିଲି ଯାହା ପଛରେ ଚିହ୍ନମାନ ରହିଥିଲା ଯାହାକି ଲେଖା ହେଇଥିଲା ଜିଜସ୍ ଓନ୍ଲି। ଆଉ ମୁଁ ଚିନ୍ତା କଲି ଏହା ବିଚିତ୍ର ଶୁଭା ଯାଉଛି ଜିଜସ୍ ଓନ୍ଲି, ଏବଂ ମୁଁ ସେ ଚିହ୍ନ ଗୁଡ଼ିକୁ ଧ୍ୟାନ ଦେବାକୁ ଲାଗିଲି। ଏବଂ ଏହା ସମସ୍ତ କିଛିରୁ ନେଇ ସାଇକେଲ, ଫୋର୍ଡ, କ୍ୟାଡିଲାକ୍ ଏବଂ ଯାହା କିଛି ଥିଲା ସବୁକିଛି ଉପରେ ରହିଥିଲା ଜିଜସ୍ ଓନ୍ଲି। ଏବଂ ମୁଁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅନୁସରଣ କଲି ଏବଂ ସେମାନେ ଏକ ବଡ଼ ଗିର୍ଜା ଘରକୁ ଆସିଲେ। ଏବଂ ମୁଁ ଜାଣିବାକୁ ପାଇଲି ଯେ ସେମାନେ ପେଣ୍ଟିକୋଷ୍ଟାଲ ଥିଲେ। ମୁଁ ପେଣ୍ଟିକୋଷ୍ଟାଲ ବିଷୟରେ ଶୁଣିଥିଲି, ମାତ୍ର ସେମାନେ ପବିତ୍ର ପାଖଣ୍ଡ ମାନଙ୍କର ଏକ ଏପରି ସମୂହ ଥିଲେ ଯେଉଁମାନେ କି ଭୂଇଁରେ ଗଡ଼ି ଯାଉଥିଲେ ଏବଂ ସେମାନଙ୍କ ପାଟିରୁ ଫେଣ ବାହାରୁଥିଲା ଏବଂ ସେ ସମସ୍ତ କିଛି ଯାହା ସେମାନେ ମୋତେ ସେମାନଙ୍କ ବିଷୟରେ କହିଥିଲେ। ତେଣୁ ମୁଁ ଏହା ସହିତ କିଛି କରିବାକୁ ଚାହୁଁନଥିଲି। ଏଣୁ ମୁଁ ସେ ସମସ୍ତଙ୍କୁ ସେଠାରେ ସେ ସବୁ ବିଷୟ କରୁଥିବାର ଶୁଣିଲି ଏବଂ ମୁଁ ଚିନ୍ତା କଲି, ଭାବୁଛି ମୁଁ ଟିକେ କେବଳ ଭିତରକୁ ଯିବି। ତେଣୁ ମୁଁ ମୋ ପୁରୁଣା ଫୋର୍ଡକୁ ଅଟକାଇଦେଲି ଏବଂ ଭିତରକୁ ଗଲି ଏବଂ ଆପଣ ନିଜ ଜୀବନରେ କଦାଚିତ ଶୁଣିଥିବା ସମସ୍ତ ଗୀତ ଗୁଡ଼ିକୁ ଶୁଣିଲେ। ଏବଂ ମୁଁ ଜାଣିବାକୁ ପାଇଲି ଯେ ଦୁଇଟି ମହାନ ମଣ୍ଡଳୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ଗୋଟିଏକୁ ପିଏ ଅଫ୍ ଜେସି ଓ ଅନ୍ୟଟିକୁ ପିଏ ଅଫ୍ ଡବ୍ଲ୍ୟୁ କୁହାଯାଏ। ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ ସେ ପୁରୁଣା ସଂଗଠନ ଗୁଡ଼ିକ ମନେ କରିପାରୁଥିବେ। ମୁଁ ଭାବୁଛି ସେମାନେ ଏକତ୍ରିତ ଅଟନ୍ତି, ବର୍ତ୍ତମାନ ୟୁନାଇଟେଡ୍ ଡକା ଯାଆନ୍ତି ଏବଂ ୟୁନାଇଟେଡ୍ ପେଣ୍ଟିକୋଷ୍ଟାଲ ମଣ୍ଡଳୀ ବୋଲି ଡକା ଯାଆନ୍ତି। ହଁ, ମୁଁ ସେମାନଙ୍କର କେତେକ ଶିକ୍ଷକଙ୍କ କଥା ଶୁଣିଲି ଏବଂ ସେମାନେ ସେଠାରେ ଛିଡ଼ା ହୋଇଥିଲେ ଓ ସେମାନେ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଥିଲେ ଏବଂ ସେ କେତେ ମହାନ ଥିଲେ ଏବଂ ସବୁକିଛି କେତେ ମହାନ ଥିଲା ଏବଂ ଏକ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ବିଷୟରେ ଶିକ୍ଷା ଦେଉଥିଲେ। ମୁଁ ଭାବିଲି ସେମାନେ କ'ଣ କହୁଛନ୍ତି। ଏବଂ କିଛି ସମୟ ପରେ କେହି ଜଣେ ଡିଆଁ ମାରି ଉଠି ପଡ଼ିଲେ ଓ ପରଭାଷାରେ କଥା କହିବାକୁ ଆରମ୍ଭ କଲେ। ତେବେ ମୁଁ ମୋ ଜୀବନରେ ସେହିପରି କିଛି କେବେ ବି ଶୁଣିନଥିଲି। ଆଉ ଏଠାରେ କୌଣସି ଜଣେ ମହିଳା ଯଥାସମ୍ଭବ ଦୌଡ଼ି କରି ଚାଲି ଆସିଲେ। ତାପରେ ସମସ୍ତେ ଉଠି ପଡ଼ିଲେ ଓ ଦୌଡ଼ିବାକୁ ଲାଗିଲେ ଏବଂ ମୁଁ ଭାବିଲି ତେବେ ଭାଇ ନିଶ୍ଚିତରେ ସେମାନଙ୍କଠାରେ କୌଣସି ମଣ୍ଡଳୀର ଆଚରଣ ବିଧିର ଜ୍ଞାନ ନାହିଁ। ଉଚ୍ଚପାଟି କରିବା ଏବଂ ଚିତ୍କାର କରିବା ଓ ସେହିପରି କାର୍ଯ୍ୟକଳାପ କରିବା, ମୁଁ ଭାବିଲି ଏହା କି ଏକ ସମୂହ ଅଟେ। ମାତ୍ର ଆପଣ ଜାଣନ୍ତି ଏହା ବିଷୟରେ କିଛି ଗୋଟାଏ ଥିଲା ଯେ ଯେତେ ଅଧିକ ମୁଁ ସେଠାରେ ବସିଲି ମୋତେ ସେତେ ଅଧିକ ଭଲ ଲାଗିବାକୁ ଲାଗିଲା। କିଛି ଗୋଟାଏ ବାସ୍ତବିକ ରୂପେ ଭଲ ଲାଗୁଥିବା ପରି ବିଷୟ ଥିଲା ଏବଂ ମୁଁ ସେମାନଙ୍କୁ ଲକ୍ଷ୍ୟ କରିବାକୁ ଆରମ୍ଭ କଲି। ଏବଂ ଏହା ଚାଲିଲା, ମୁଁ ଭାବିଲି ମୁଁ ସେମାନଙ୍କ ସହିତ ଅଳ୍ପ କିଛି ସମୟ ଅତିବାହିତ କରିବି, କାରଣ ମୁଁ କରିବି ମୁଁ ଦ୍ୱାର ପାଖରେ ଅଛି। ଯଦି ଏପରି କୌଣସି ବିଷୟ ବେପର ଭାବେ ଆରମ୍ଭ ହୁଏ ତେବେ ମୁଁ ଦ୍ୱାରରୁ ବାହାରିଯିବି। ମୁଁ ଜାଣେ ମୋ କାର କେଉଁଠାରେ ଥୁଆ ହୋଇଅଛି, ଠିକ ସେଠାରେ କୋଣରେ। ଏବଂ ମୁଁ ସେମାନଙ୍କ ମଧ୍ୟରୁ କେତେକ ପ୍ରଚାରଙ୍କୁ ଶୁଣିବାକୁ ଲାଗିଲି, ସେମାନେ ବିଦ୍ୱାନ ଓ ଛାତ୍ରମାନେ ଥିଲେ କାହିଁକି, ମୁଁ ଭାବିଲି ତାହା ତ ଠିକ ଅଟେ। ତାପରେ ଭୋଜନ ସମୟ ଉପସ୍ଥିତ ହେଲା ଏବଂ କହିଲେ ସମସ୍ତେ ଭୋଜନ ନିମନ୍ତେ ଆସନ୍ତୁ। ମାତ୍ର ମୁଁ ଭାବିଲି ଗୋଟିଏ ମିନିଟ୍ ରୁହନ୍ତୁ, ମୋ ପାଖରେ ଘରକୁ ଯିବା ପାଇଁ $1 ଏବଂ 75 ସେଣ୍ଟ ପଇସା ଅଛି ଏବଂ ମୁଁ ପେଟ୍ରୋଲ ଟଙ୍କା ପାଇଁ ମୋ ପାଖରେ ତାହା ହିଁ ସବୁକିଛି ଥିଲା। ମୋତେ ଘରକୁ ନେଇଯିବା ପାଇଁ କେବଳ ସେତିକି ଦରକାର ଥିଲା ଏବଂ ମୋ ପାଖରେ ମୋର ପୁରୁଣା ଫୋର୍ଡ ଥିଲା। ଏହା ଏକ ବହୁତ ଉତ୍ତମ ପୁରୁଣା ଫୋର୍ଟିୟର ଥିଲା, ଏହା ଅଧପତିତ ଅବସ୍ଥାରେ ନଥିଲା, ଏହା ଠିକ ଏଠାରେ ରହିଥିବା ଏହି ଗାଡ଼ି ପରି ହିଁ ଥିଲା, କେବଳ ବ୍ୟବହାର ଜନିତ ଜୀର୍ଣ୍ଣ ଶୀର୍ଣ୍ଣ ହୋଇଯାଇଥିଲା। ଏବଂ ଏହା ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ ଫୋର୍ଡ ଘଣ୍ଟାକୁ 30 ମାଇଲ ଯିବ, ମାତ୍ର ଅବଶ୍ୟ ତା 15 ଏହି ପଟରେ ଏବଂ 15 ସେହି ପଟରେ ଥିଲା। ଆପଣ ଦେଖନ୍ତୁ ଏହାକୁ ଏକାଠି କରିଦେଲେ ଏପାଣଙ୍କର 30 ହୁଏ। ଆଉ ତେଣୁକରି ଏହା ମୁଁ ଭାବିଲି ତେବେ ସେ ରାତ୍ରିରେ ମୁଁ ଭାବୁଛି ମୁଁ ବାହାରକୁ ଯିବି ଏବଂ ପରେ ମୁଁ ରାତ୍ରି ସେବା ପାଇଁ ରହିଲି। ଏବଂ ଓ ସେ କହିଲେ ସମସ୍ତ ପ୍ରଚାରକଗଣ ନାମଧାରୀ ସଂସ୍ଥାର ନିରପେକ୍ଷରେ ମଞ୍ଚ ଉପରକୁ ଆସନ୍ତୁ। ତେବେ ସେଠାରେ ଆମେମାନେ ପ୍ରାୟ 200 ଜଣ ଲୋକ ଉପରେ ଥିଲୁ, ମୁଁ ଉପରକୁ ଗଲି। ଆଉ ତେଣୁ ସେ କହିଲେ ତେବେ ଆପଣ ସମସ୍ତଙ୍କୁ ପ୍ରଚାର କରିବା ପାଇଁ ଆମ ପାଖରେ ସମୟ ନାହିଁ। ସେ କହିଲେ କେବଳ ଚାଲିକରି ଆସନ୍ତୁ ଏବଂ ଆପଣ କିଏ, ଆପଣ କେଉଁଠାରୁ ଆସିଛନ୍ତି ତାହା କୁହନ୍ତୁ। ତେବେ ଏହା ମୋର ସମୟ ଆସିଲା, ମୁଁ କହିଲି ୱିଲିୟମ ବ୍ରାନହାମ ବ୍ୟାପ୍ଟିଷ୍ଟ ଜେଫରସନଭିଲ ଇଣ୍ଡିଆନା, ଚାଲିଗଲି। ବାକି ଅନ୍ୟ ସମସ୍ତଙ୍କୁ ନିଜ ନିଜକୁ ପରିଚୟ ଦେଉଥିବା ଶୁଣିଲି, ପେଣ୍ଟିକୋଷ୍ଟାଲ 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 ପିଏଏଫ୍ଡବ୍ଲ୍ୟୁ ପିଏଜେସି ପିଏଡବ୍ଲ୍ୟୁ ପି। ମୁଁ ଚାଲିଗଲି। ମୁଁ ଭାବିଲି ତେବେ ମୁଁ ଅନୁମାନ କରେ ଯେ ମୁଁ ହିଁ ବିଚିତ୍ର ପ୍ରାଣୀ ଥିଲି, ତେବେ ମୁଁ ବସି ପଡ଼ିଲି, ଅପେକ୍ଷା କଲି, ଏବଂ ସେହିଦିନ ସେମାନଙ୍କ ଖୁବ୍ ଉତ୍ତମ ଯୁବା ପ୍ରଚାରକମାନେ ସେଠାରେ ଥିଲେ ଆଉ ସେମାନେ ଶକ୍ତିଶାଳୀ ଭାବରେ ପ୍ରଚାର କରିଥିଲେ। ତାପରେ ସେମାନେ କହିଲେ, ଆଜି ରାତିରେ ଯେଉଁ ଜଣଙ୍କ ବାର୍ତ୍ତା ନେଇ ଆସିବାକୁ ଯାଉଛନ୍ତି, ମୁଁ ବିଶ୍ୱାସ କରେ ସେମାନେ ତାହାଙ୍କୁ ପ୍ରାଚୀନ ବୋଲି ଡାକିଲେ ଏବଂ ସେମାନଙ୍କର ସେବକମାନେ ସମ୍ମାନୀୟ ବଦଳରେ ଏହା ଥିଲା ପ୍ରାଚୀନ। ଏବଂ ସେମାନେ ସେଠାରେ ଜଣେ ବୃଦ୍ଧ ଅଶ୍ୱେତ ବ୍ୟକ୍ତିଙ୍କୁ ଆଣିଲେ ଆଉ ସେହି ପୁରୁଣା କାଳିଆ ପ୍ରଚାରକମାନଙ୍କ କୋଟ୍ ମଧ୍ୟରୁ ଗୋଟିଏ ପିନ୍ଧିଥିଲେ। ମୁଁ ଅନୁମାନ କରିନେ ଯେ ଆପଣ ସେପରି ଗୋଟିଏ କେବେ ଦେଖିଥିଲେ। ପଛରେ ଲମ୍ବା କପୋତ ଲାଞ୍ଜ ପରି, ଆପଣ ଜାଣନ୍ତି, ଏକ ମଖମଲିଆ କଲର ସହିତରେ, ଏବଂ ତାଙ୍କ ମସ୍ତକରେ ଧଳା କେଶରେ ଏକ ଛୋଟ ଧାଡ଼ିଟିଏ ଥିଲା। ବିଚାର ବୃଦ୍ଧ ବ୍ୟକ୍ତି ଜଣ ସେହିପରି ବାହାରକୁ ଆସିଲେ ଆପଣ ଜାଣନ୍ତି, ଏବଂ ସେ ସେଠାରେ ଛିଡ଼ା ହେଲେ, ବୁଲି ପଡ଼ିଲେ, ଏବଂ ଯେଉଁଠାରେ ସମସ୍ତ ପ୍ରଚାରକମାନେ ଯୀଶୁ ଏବଂ ସେହି ମହାନ ବିଷୟରେ ପ୍ରଚାର କରିଥିଲେ, ସେ କେତେ ମହାନ ଥିଲେ ଏବଂ ପ୍ରଭୃତି ବିଷୟ ସବୁ, ସେ ବୃଦ୍ଧ ଜଣକ ତାଙ୍କର ମୂଳ ପାଠକୁ ଆୟୁବ ପୁସ୍ତକରୁ ନେଲେ। ଯେତେବେଳେ ମୁଁ ଜଗତର ଭିତ୍ତିମୂଳ ସ୍ଥାପନ କଲି, କିମ୍ବା ଯେତେବେଳେ ପ୍ରଭାତୀ ତାରାମାନେ ଏକତ୍ର ଗୀତ ଗାନ କଲେ, ଏବଂ ପରମେଶ୍ୱର ପୁତ୍ରଗଣ ଆନନ୍ଦ ଧ୍ୱନି କଲେ, ତୁମେ କେଉଁଠାରେ ଥିଲ? ଏବଂ ସେହି ବିଚାର ବୃଦ୍ଧ ବ୍ୟକ୍ତି ଜଣକ, ମୁଁ ଭାବିଲି, କାହିଁକି ସେମାନେ ସେ ଯୁବମାନଙ୍କ ମଧ୍ୟରୁ କେତେକଙ୍କୁ ସେଠାରେ ପ୍ରଚାର କରିବାକୁ ରଖିଲେ ନାହିଁ? ଉତ୍ତମ, ସ୍ଥାନଟି ସମ୍ପୂର୍ଣ୍ଣ ଭାବେ ପରିପୂର୍ଣ୍ଣ ହୋଇଯାଇଥିଲା, ଏବଂ ମୁଁ ଭାବିଲି, ସେମାନେ ତାହା କାହିଁକି କଲେ ନାହିଁ? ତେବେ ଏହି ବୃଦ୍ଧ ବ୍ୟକ୍ତି ଜଣକ ଏଠାରେ ତଳେ ପୃଥିବୀରେ ଯାହା ଘଟୁଅଛି ତାହା ପ୍ରଚାର କରିବା ପରିବର୍ତ୍ତେ ସ୍ୱର୍ଗରେ ସବୁ ସମୟରେ ଯାହା ଘଟୁଥିଲା ସେ ତାହା ବିଷୟ ପ୍ରଚାର କରିବାକୁ ଲାଗିଲେ। ତେବେ ସେ ତାହାଙ୍କୁ ଆରମ୍ଭକୁ ନେଇଗଲେ, ସମୟର ଆରମ୍ଭକୁ, ଏବଂ ଭୂସମାନାନ୍ତର ମେଘଧନୁରେ ତାହାଙ୍କୁ ଦ୍ୱିତୀୟ ଆଗମନରେ ଫେରାଇ ଆଣିଲେ। କାହିଁକି? ମୁଁ ମୋ ଜୀବନରେ ଏପରି ପ୍ରଚାର କେବେ ବି ଶୁଣିନଥିଲି। ପ୍ରାୟ ସେହି ସମୟରେ ଯେତେବେଳେ ଆତ୍ମା ତାଙ୍କୁ ଆଘାତ କଲେ, ସେ ସେତିକି ଉଚ୍ଚକୁ ଡେଇଁ ପଡ଼ିଲେ ଏବଂ ନିଜର ଗୋଇଠିକୁ ଏକତ୍ର ବାଡ଼େଇ ହେଲେ, ନିଜର କାନ୍ଧଗୁଡ଼ିକୁ ପଛକୁ କରିଦେଇ ସେ ମଞ୍ଚରୁ ବିଦାୟ ନେଇ ଚାଲିଗଲେ ଏବଂ କହିଲେ, ମୁଁ ନିମନ୍ତେ ପ୍ରଚାର କରିବା ପାଇଁ ତୁମ ପାଖରେ ଏଠାରେ ଯଥେଷ୍ଟ ସ୍ଥାନ ନାହିଁ, ଏବଂ ତାଙ୍କ ପାଖରେ ତା ଅପେକ୍ଷା ଅଧିକ ସ୍ଥାନ ଥିଲା ଯାହା ଏଠାରେ ମୋ ପାଖରେ ଅଛି। ମୁଁ ଭାବିଲି, ଯଦି ତାହା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏପରି ଭାବରେ କାର୍ଯ୍ୟ କରାଇବ, ତ ଯଦି ଏହା ମୋ ଉପରେ ପଡ଼େ ତାହା କ'ଣ କରିବ? ମୁଁ ଭାବିଲି, ବୋଧହୁଏ ମୋତେ ସେଥିରୁ କିଛି ଆବଶ୍ୟକ। କାହିଁକି? ସେ ତ ସେଠାକୁ ବାହାରିକି ଆସିଥିଲେ। ମୁଁ ସେ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ବହୁତ ଦୁଃଖିତ ଅନୁଭବ କରୁଥିଲି, ମାତ୍ର ଯେତେବେଳେ ସେ ଚାଲିଗଲେ, ମୁଁ ମୋ ନିଜ ପାଇଁ ଦୁଃଖିତ ଅନୁଭବ କରୁଥିଲି, ଆଉ ମୁଁ ତାହାଙ୍କୁ ସେଠାରୁ ଚାଲି ଯାଉଥିବାର ଦେଖିଲି। ମୁଁ ସେହି ରାତ୍ରିରେ ବାହାରକୁ ଗଲି ଏବଂ ମୁଁ ଭାବିଲି, ଯେ ପରଦିନ ସକାଳେ ମୁଁ କାହାରିକୁ ଏହା ଜାଣିବାକୁ ଦେବି ନାହିଁ ଯେ ମୁଁ କେଉଁଠାରୁ ଆସିଛି, କିଏ ଅଟେ। ତେଣୁ ମୁଁ ଗଲି ଏବଂ ସେହି ରାତ୍ରି ମୁଁ ମୋ ପାଇଜାମା ଗୁଡ଼ିକୁ ଦବାଇ ସାଇତି କଲି, ମୁଁ ନେଲି ଶୋଇବା ପାଇଁ ଶସ୍ୟ କ୍ଷେତ୍ରକୁ ଗଲି, ଏବଂ ମୁଁ ତଳକୁ ଯାଇ ମୋ ପାଇଁ କିଛି ବାସି ରୋଲ କିଣି ଆଣିଲି। ଆପଣ, ମୁଁ ଏକ ନିକଲରେ ଏତେ ଗୁଡ଼ିଏ କିଣି ଆଣିଲି, ସେଠାରେ ତଳେ ଏକ ଜଳସ୍ରୋତ ଥିଲା, ମୁଁ କିଛି ପାଣି ନେଇ ଆସିଲି। ତେଣୁ ମୁଁ ଜାଣିଲି ଯେ ତାହା ମୋତେ ଅଳ୍ପ ସମୟ ଧରି ମୋ ଭୋକକୁ ସନ୍ତୁଷ୍ଟ କରିବ, ଏଣୁ ମୁଁ ମୋ ନିଜ ପାଇଁ କିଛି ପାଣି ନେଇ ଆସିଲି ଓ ତାହା ପିଇଲି, ଏବଂ ଯାଇ ମୁଁ ରୋଲ ଖାଇଲି। ପୁଣି ଫେରି ଆସିଲି ଓ ଯାଇ ଆଉ ଥରେ ପାଣି ପିଇଲି। ଶସ୍ୟ କ୍ଷେତ୍ରକୁ ଗଲି, ଦୁଇଟି ଆସନକୁ ନେଲି, ଏବଂ ମୋର ସାନ ରେଖା ରେଖା ଥିବା ପାଇଜାମାକୁ ସେଠାରେ ରଖି ସେହି ଆସନକୁ ଉପରେ ଦବାଇ ଦେଲି। ଆଉ ସେହି ରାତ୍ରି ମୁଁ ରାତି ସାରା ବହୁତ ପ୍ରାର୍ଥନା କଲି। ମୁଁ କହିଲି, ହେ ପ୍ରଭୁ, ଏହା କ'ଣ ଅଟେ ଯେଉଁଥିରେ ମୁଁ ଆସିଯାଇଛି? ମୁଁ ମୋ ଜୀବନରେ ଏପରି ଧାର୍ମିକ ଲୋକମାନଙ୍କୁ କେବେ ବି ଦେଖିନାହିଁ, ଏବଂ ମୁଁ କହିଲି, ଏହାସବୁ କ'ଣ ତାହା ବିଷୟରେ ଜାଣିବା ପାଇଁ ମୋତେ ସାହାଯ୍ୟ କର। ଏବଂ ପରଦିନ ସକାଳେ ମୁଁ ସେଠାରେ ପହଞ୍ଚିଲି। ଆମକୁ ଜଳଖିଆ ପାଇଁ ନିମନ୍ତ୍ରଣ କରାଯାଇଥିଲା, ଅବଶ୍ୟ ମୁଁ ସେମାନଙ୍କ ସହିତ ଖାଇବାକୁ ଗଲି ନାହିଁ, କାରଣ ମୋ ପାଖରେ ନୈବେଦ୍ୟରେ ଦେବାକୁ କିଛି ନଥିଲା, ଏବଂ ମୁଁ ଫେରିଗଲି। ଏବଂ ପରଦିନ ସକାଳେ ଯେତେବେଳେ ମୁଁ ଭିତରକୁ ଗଲି, କାହିଁକି, ମୁଁ ମୋର କିଛି ରୋଲ ଗୁଡ଼ିକୁ ଖାଇଥିଲି ଏବଂ ଯାଇ ବସି ପଡ଼ିଲି, ଏବଂ ସେମାନେ ଏକ ମାଇକ୍ରୋଫୋନରେ କହୁଥିଲେ, ଏବଂ ମୁଁ ପୂର୍ବରୁ ଏକ ମାଇକ୍ରୋଫୋନ କେବେ ଦେଖିନଥିଲି, ଆଉ ମୁଁ ସେହି ଜିନିଷକୁ ଡରୁଥିଲି। ଏଣୁକରି ସେମାନେ ଏବଂ ସେଥିରେ ଉପରେ ଏକ ଛୋଟ ତାର ଝୁଲି ରହିଥିଲା, ଆଉ ଏହା ତଳକୁ ଝୁଲୁଥିଲା। ଉପର ତଳକୁ ଝୁଲୁଥିବା ସେହି ମାଇକ୍ ମାନଙ୍କ ମଧ୍ୟରୁ ଗୋଟିଏ ପରେ, ଏବଂ ସେ କହିଲେ, ଗତକାଲି ରାତିରେ ମଞ୍ଚ ଉପରେ ଏଠାରେ ଜଣେ ବ୍ୟାପ୍ଟିଷ୍ଟ ଯୁବା ପ୍ରଚାରକ ଥିଲେ। ମୁଁ ଭାବିଲି, ଓହୋ, ତେବେ ମୁଁ ଏକ ଶାସ୍ତ୍ରୀ ନିମନ୍ତେ ଯୋଗ୍ୟ ଅଟେ। ଏବଂ ସେ କହିଲେ, ସେ ମଞ୍ଚ ଉପରେ ସର୍ବକନିଷ୍ଠ ପ୍ରଚାରକ ଥିଲେ, ତାଙ୍କ ନାମ ଥିଲା ବ୍ରାନହାମ। କ'ଣ କେହି ତାଙ୍କ ବିଷୟରେ କିଛି ଜାଣିଛନ୍ତି କି? ତାଙ୍କୁ ଆସିବା ପାଇଁ କୁହନ୍ତୁ, ଆମେ ଚାହୁଁ ଯେ ସେ ସକାଳର ବାର୍ତ୍ତା ନେଇ ଆସନ୍ତୁ। ଓ ମୋ ପ୍ରଭୁ, ମୁଁ ଏକ ଟି ସାର୍ଟ ପିନ୍ଧିଥିଲି ଓ ସେ ଲେଖା ଥିବା ପାଇଜାମା ପିନ୍ଧିଥିଲି, ଆପଣ ଜାଣନ୍ତି, ଏବଂ ଆମେ ବ୍ୟାପ୍ଟିଷ୍ଟ ମାନେ ବିଶ୍ୱାସ କରୁ ଯେ ଆପଣଙ୍କୁ ମଞ୍ଚ ଉପରକୁ ଯିବାକୁ ହେଲେ ଏକ ସୁଟ୍ ପିନ୍ଧିଥିବା ଆବଶ୍ୟକ, ଆପଣ ଜାଣନ୍ତି। ତେଣୁ ଆଉ ମୁଁ କେବଳ ପ୍ରକୃତରେ ଚୁପଚାପ ହୋଇ ବସିଥିଲି, ଏବଂ ସେହି ସମୟରେ ସେତେବେଳେ ଉତ୍ତରରେ ସେମାନଙ୍କର ଏହା ନିୟମ ରହିଥିଲା, କାରଣ ସେମାନଙ୍କ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଅଶ୍ୱେତ ଲୋକମାନେ ସେଥିରେ ଆସିପାରୁନଥିଲେ ଯଦି ତାହା ଦକ୍ଷିଣରେ ଥିଲା। ସେମାନଙ୍କର ସେଠାରେ ଅଶ୍ୱେତ ଲୋକମାନେ ଥିଲେ ଏବଂ ମୁଁ ଜଣେ ଦକ୍ଷିଣ ପ୍ରାନ୍ତୀୟ ଥିଲି। ମୋ କଲାରରେ ଏବେ ସୁଦ୍ଧା ମୁଣ୍ଡ ଥିଲା, ଆପଣ ଦେଖନ୍ତୁ। ଭାବୁଥିଲି ମୁଁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଟିକେ ଉତ୍ତମ ଅଟେ, ଏବଂ ସେଦିନ ସକାଳେ ହିଁ ଏପରି ହେବାକୁ ଥିଲା ଯେ ଠିକ୍ ମୋ ପାଖରେ ଜଣେ ଅଶ୍ୱେତ ବ୍ୟକ୍ତି ବସିଥିଲେ। ଏଣୁ ବସିଥିଲି ଓ ତାଙ୍କ ଆଡ଼କୁ ଅନାଇଲି। ମୁଁ ଭାବିଲି, ତେବେ ସେ ଜଣେ ଭାଇ ଅଟେ, ଏବଂ ସେ କହିଲେ, ୱିଲିୟମ୍ ବ୍ରାନହାମ୍ କେଉଁଠାରେ ଅଛନ୍ତି କେହି ଜାଣିଛନ୍ତି କି? ମୁଁ ଏହିପରି ବସିଥିବା ସ୍ଥାନରେ ଗୁଞ୍ଜି ହୋଇଗଲି। ତେଣୁ ସେ ତାହା ଦ୍ୱିତୀୟ ଥର କହିଲେ, ଘୋଷଣା କଲେ, କହିଲେ, ବାହାରେ କେହି ସେହି ଛୋଟ ମାଇକ୍କୁ ଟାଣି ଆଣିଲେ, ୱିଲିୟମ୍ ବ୍ରାନହାମ୍ କେଉଁଠାରେ ଅଛନ୍ତି ଜାଣିଛନ୍ତି କି? ତାଙ୍କୁ କୁହନ୍ତୁ ଯେ ଆମେ ତାଙ୍କୁ ସକାଳର ବାର୍ତ୍ତା ପାଇଁ ମଞ୍ଚ ଉପରେ ଚାହୁଁଅଛୁ। ସେ ଦକ୍ଷିଣ ଇଣ୍ଡିଆନାରୁ ଜଣେ ବ୍ୟାପ୍ଟିଷ୍ଟ ପ୍ରଚାରକ ଅଟନ୍ତି। ମୁଁ ପ୍ରକୃତରେ କେବଳ ସ୍ଥିର ଭାବେ ବସି ରହିଲି ଓ ଲୁଚିଗଲି, ଆପଣ ଜାଣନ୍ତି, ଯାହା ହଉ କେହି ବି ମୋତେ ଜାଣିନଥିଲେ। ସେ ଅଶ୍ୱେତ ବାଳକ ମୋ ଆଡ଼କୁ ଚାହିଁ କହିଲା, କ'ଣ ଆପଣ ଜାଣିଛନ୍ତି କି ସେ କେଉଁଠାରେ ଅଛନ୍ତି? ମୁଁ ଭାବିଲି, ମୋତେ ହୁଏତ କି ମିଛ କହିବାକୁ ପଡ଼ିବ କିମ୍ବା କିଛି କରିବାକୁ ପଡ଼ିବ। ତେଣୁ ମୁଁ କହିଲି, ଠିକ୍, ଏଠାରେ ରୁହନ୍ତୁ। ସେ କହିଲେ, କିଛି କହିଲେ କି ଆଜ୍ଞା? ମୁଁ ଉତ୍ତର ଦେଲି, ମୁଁ ଆପଣଙ୍କୁ କିଛି କହିବାକୁ ଚାହେଁ। ମୁଁ କହିଲି ମୁଁ ହିଁ ସେହି ଅଟେ। ସେ କହିଲେ ତେବେ ସେଠାରେ ଉପରକୁ ଯାଆନ୍ତୁ। ମୁଁ କହିଲି ନା, ମୁଁ କରିପାରେ ନାହିଁ। ଦେଖନ୍ତୁ, ମୁଁ କହିଲି ମୁଁ ଏଇ ଛୋଟ ପୁରୁଣା ରେଖା ଥିବା ପାଇଜାମା ଓ ଏଇ ଛୋଟ ଟି ସାର୍ଟ ପିନ୍ଧିଛି। ମୁଁ କହିଲି ମୁଁ ସେଠାରେ ଉପରକୁ ଯାଇପାରିବି ନାହିଁ। ସେ କହିଲେ ଆପଣ କିପରି ପୋଷାକ ପିନ୍ଧିଛନ୍ତି ସେହି ଲୋକମାନଙ୍କୁ ତାହା ଫରକ ପଡେ ନାହିଁ, ସେଠାରୁ ଉପରକୁ ଯାଆନ୍ତୁ। ମୁଁ କହିଲି ନା ନା, ମୁଁ କହିଲି ଚୁପ୍ ରୁହନ୍ତୁ, ବର୍ତ୍ତମାନ କିଛି କୁହନ୍ତୁ ନାହିଁ। ଏବଂ ସେମାନେ ଗୋଟିଏ ମିନିଟ୍ ପରେ ଫୋନକୁ ଫେରି ଆସି କହିଲେ ୱିଲିୟମ୍ ବ୍ରାନହାମ୍ କେଉଁଠାରେ ଅଛନ୍ତି କେହି ଜାଣିଛନ୍ତି କି? ସେ କହିଲେ ଏଠାରେ ସେ ଅଛନ୍ତି, ଏଠାରେ ସେ ଅଛନ୍ତି, ସେଠାରେ ଅଛନ୍ତି। ଓ ମୋ ପ୍ରଭୁ, ସେଠାରେ ମୁଁ ସେ ଛୋଟ ଟି ସାର୍ଟ ପିନ୍ଧିଥିବା ଅବସ୍ଥାରେ ଉଠିଗଲି, ଆପଣ ଜାଣନ୍ତି। ଏବଂ ଏଠାରେ ମୁଁ ସେ କହିଲେ ଉପରକୁ ଆସି ଯାଆନ୍ତୁ ଶ୍ରୀମାନ ବ୍ରାନହାମ୍, ଆମେ ଚାହୁଁ ଯେ ଆପଣ ବାର୍ତ୍ତା ପରିବେଷଣ କରନ୍ତୁ। ଓ ମୋ ପ୍ରଭୁ, ସେ ସମସ୍ତ ପ୍ରଚାରକ ମାନଙ୍କ ସମ୍ମୁଖରେ ସେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ଏବଂ ମୋ କଥା ଅସ୍ପଷ୍ଟ ହେବାକୁ ଲାଗିଲା। ଆପଣ ଜାଣନ୍ତି, ମୋର ଚେହେରା ଲାଲ ଏବଂ ମୋ କାନ ଜଳିବାକୁ ଲାଗିଲା ଏବଂ ମୁଁ କଥାରେ ଅସ୍ପଷ୍ଟ ହେଉଥିଲି। ରେଖା ଥିବା ପାଇଜାମା ଏବଂ ଟି ସାର୍ଟ ପିନ୍ଧି ପ୍ରଚାରକ ବ୍ୟାପ୍ଟିଷ୍ଟ ପ୍ରଚାରକ ମାଇକ୍ରୋଫୋନ ନିକଟକୁ ଯାଉଛନ୍ତି, ତା ଆଗରୁ କେବେ ଦେଖିନାହାନ୍ତି, ଆପଣ ବୁଝିଲେ? ଏବଂ ମୁଁ ସେଠାରେ ଛିଡ଼ା ହେଲି। ମୁଁ କହିଲି ତେବେ ମୁଁ ଏହା ବିଷୟରେ ଜାଣେ ନାହିଁ। ମୁଁ ଥଙ୍ଗେଇ ହେଉଥିଲି, ପ୍ରକୃତରେ ଅଧୀର ଥିଲି, ଆପଣ ଜାଣନ୍ତି। ଏବଂ ମୁଁ ଏଠାରେ ଲୋକ 16 ପାଖାପାଖି ପହଞ୍ଚିଲି ଏବଂ ମୁଁ ଭାବିଲି ତେବେ ବର୍ତ୍ତମାନ ଆଉ ମୁଁ ଏହି ବିଷୟକୁ ଆସିଲି। ଏବଂ ସେ ନରକରେ ତାହାର ଆଖି ଉଠାଇ ଚାହିଁଲା ଓ କାନ୍ଦିଲା। ଆଉ ମୁଁ କଲି, ଏଣୁ ମୁଁ ପ୍ରଚାର କରିବାକୁ ଆରମ୍ଭ କଲି, ଆପଣ ଜାଣନ୍ତି। ଏବଂ ମୁଁ ପ୍ରଚାର କରିବାକୁ ଲାଗିଲି ଓ ଟିକିଏ ଭଲ ଅନୁଭବ କଲି। ଏବଂ ମୁଁ କହିଲି ଧନୀ ଲୋକ ନରକରେ ଥିଲା ଏବଂ ସେ କାନ୍ଦିଲା। ସେଇ ଛୋଟ ତିନୋଟି ଶବ୍ଦ ଯେପରିକି ମୋର ଅନେକ ଉପଦେଶମାନ ସେହିପରି ରହିଛି। କଣ ତୁମେ ଏହାକୁ ବିଶ୍ୱାସ କର ଏବଂ ଏହି ଚଟାଣକୁ କଥା କୁହ। ଆପଣ ମୋତେ ସେଗୁଡ଼ିକୁ ପ୍ରଚାର କରିଥିବା ଶୁଣିଛନ୍ତି। ପୁଣି ମୋର ଥିଲା ଏବଂ ତାପରେ ସେ କାନ୍ଦିଲା। ଏବଂ ମୁଁ କହିଲି ସେଠାରେ କୌଣସି ସନ୍ତାନ ନାହାନ୍ତି, ନିଶ୍ଚିତ ଭାବରେ ନରକରେ ନୁହେଁ। ତାପରେ ସେ କାନ୍ଦିଲା। ମୁଁ କହିଲି ସେଠାରେ କୌଣସି ଫୁଲ ନାହିଁ, ତାପରେ ସେ କାନ୍ଦିଲା। ସେଠାରେ କୌଣସି ପରମେଶ୍ୱର ନାହାନ୍ତି, ତାପରେ ସେ କାନ୍ଦିଲା। ସେଠାରେ କୌଣସି ଖ୍ରୀଷ୍ଟ ନାହାନ୍ତି, ତାପରେ ସେ କାନ୍ଦିଲା। ତାପରେ ମୁଁ କାନ୍ଦିଲି। କିଛି ଗୋଟାଏ ମୋତେ ଅଧିକାର କରିନେଲା, ମୋର ପ୍ରଭୁ, ଓ ମୋର ପ୍ରଭୁ। ପରେ କଣ ହେଲା ମୁଁ ଜାଣେ ନାହିଁ। ଯେତେବେଳେ ମୁଁ ଏକ ପ୍ରକାର ଚେତନା ପାଇଲି, ମୁଁ ବାହାରେ ଛିଡ଼ା ହୋଇଥିଲି। ସେ ଲୋକମାନେ ଚିତ୍କାର କରି ଉଚ୍ଚ ପାଟି କରୁଥିଲେ ଓ କାନ୍ଦିବାକୁ ଲାଗିଲେ। ଏବଂ ମୁଁ ଆମର ଏକ ଅତି ଉତ୍ତମ ସମୟ ରହିଥିଲା। ଯେତେବେଳେ ମୁଁ ବାହାରକୁ ଆସିଲି, ସେଠାରେ ଜଣେ ବ୍ୟକ୍ତି ଏକ ବଡ଼ ଟେକ୍ସାସ୍ ଟୋପି ପିନ୍ଧି, ବଡ଼ ଜୋତା ପିନ୍ଧି ମୋ ପାଖକୁ ଚାଲିକରି ଆସିଲେ। ଆସି କହିଲେ ମୁଁ ପ୍ରାଚୀନ ଅମୁକ ଅମୁକ ଅଟେ, ପ୍ରଚାରକ, ଗୋମେଶପଲ ରକ୍ଷକ ଜୋତା, ଗୋମେଶପଲ ରକ୍ଷକ ପୋଷାକ ପିନ୍ଧିଥିବା ସହ। ମୁଁ ଭାବିଲି ତେବେ ତାହେଲେ ମୋର ରେଖା ଥିବା ପାଇଜାମା ଗୁଡ଼ିକ ଏତେ ଖରାପ ନଥିଲା। କହିଲେ ମୁଁ ଚାହେଁ ଯେ ଆପଣ ଆସି ଟେକ୍ସାସରେ ମୋ ନିମନ୍ତେ ଏକ ଉଦ୍ଦୀପନା ସଭା କରନ୍ତୁ। ମୁଁ ତାହା ଗ୍ରହଣ କରିପାରେ ନାହିଁ ମହାଶୟ, ଏବଂ ମୁଁ ଏହାକୁ ସେହିପରି ଭାବରେ ଅସ୍ୱୀକାର କରିଦେଲି। ଏଠାରେ ଜଣେ ବ୍ୟକ୍ତି ଆସନ୍ତି ଯେ କେହି ପ୍ରକାର ଏକ ଛୋଟ ପୋଷାକ ପିନ୍ଧି ଗଲ୍ଫ ଖେଳରେ ବ୍ୟବହୃତ ପାଇଜାମା ପରି, ଯେଉଁଠାରେ ସେମାନେ ଗଲ୍ଫ ଖେଳନ୍ତି, ଆପଣ ଜାଣନ୍ତି ସେମାନଙ୍କର ସେହି ଛୋଟ ଛୋଟ ଆକାରର ପାଇଜାମା ଗୁଡ଼ିକ ଥାଏ। ସେ କହିଲେ ମୁଁ ମାୟାମି ସହରରୁ, ପ୍ରାଚୀନ ଅମୁକ ଅମୁକ ମୁଁ ପସନ୍ଦ କରେ। ମୋର ପ୍ରଭୁ, ବୋଧହୁଏ ପୋଷାକ ପିନ୍ଧିବାର ଶୈଳୀ ଏତେ ଉତ୍ତମ ନୁହେଁ। ମୁଁ ତାହା ଅନାଇଲି ଏବଂ ମୁଁ ଭାବିଲି ଠିକ୍ ଅଛି, ତେଣୁ ମୁଁ ଏହି ଜିନିଷ ଗୁଡ଼ିକ ଧରିଲି ଏବଂ ମୁଁ ଘରକୁ ଫେରିଲି। ପତ୍ନୀ ମୋତେ ସାକ୍ଷାତ କଲେ, ସେ ପଚାରିଲେ ବିଲି ତୁମେ କାହିଁକି ଏତେ ଖୁସି ଲାଗୁଛ? ମୁଁ କହିଲି ଓ ମୁଁ ଫସଲର ସର୍ବୋତ୍କୃଷ୍ଟ ବିଷୟ ସହିତ ସାକ୍ଷାତ କଲି। ମୋର ପ୍ରଭୁ, ଏହା ତୁମେ ଦେଖିବ ସବୁଠୁ ସର୍ବୋତ୍କୃଷ୍ଟ ବିଷୟ ଅଟେ। ସେହି ଲୋକମାନେ ସେମାନଙ୍କ ଧର୍ମକୁ ନେଇ ଲଜ୍ଜିତ ନୁହନ୍ତି। ଏବଂ ଓହ, ମୁଁ ତାଙ୍କୁ ତା ବିଷୟରେ ସବୁକିଛି କହିଲି। ପୁଣି ମୁଁ କହିଲି ଆଉ ଏଠାରେ ଦେଖ ପ୍ରିୟେ, ନିମନ୍ତ୍ରଣ ଏକ ସମ୍ପୂର୍ଣ୍ଣ ସୂଚୀ। ସେହି ଲୋକମାନେ, ସେ କହିଲେ ସେମାନେ ପବିତ୍ର ପାଖଣ୍ଡ ନୁହନ୍ତି ତ? କଣ ସେମାନେ ଅଟନ୍ତି କି? ମୁଁ କହିଲି ମୁଁ ଜାଣିନାହିଁ ଯେ ସେମାନେ କେଉଁ ପ୍ରକାର ପାଖଣ୍ଡ ଅଟନ୍ତି, ମାତ୍ର ସେମାନଙ୍କ ପାଖରେ ଏପରି କିଛି ଅଛି ଯାହା ମୋତେ ଦରକାର, ବୁଝିଲେ? ମୁଁ କହିଲି ତାହା ହିଁ ଗୋଟିଏ ବିଷୟ ଯାହାକି ମୁଁ ସୁନିଶ୍ଚିତ ଅଟେ। ମୁଁ କହିଲି ମୁଁ 90 ବର୍ଷ ବୟସ୍କ ଜଣେ ବୃଦ୍ଧକୁ ପୁନର୍ବାର ଯୁବା ହେଉଥିବାର ଦେଖିଲି। ମୁଁ କହିଲି ମୁଁ ମୋ ଜୀବନରେ ଏପରି ପ୍ରଚାର କେବେ ଶୁଣିନାହିଁ। କାହିଁକି ମୁଁ କେବେ କୌଣସି ଜଣେ ବ୍ୟାପ୍ଟିଷ୍ଟକୁ ଏଭଳି ପ୍ରଚାର କରିବାର ଦେଖିନାହିଁ। ମୁଁ କହିଲି ସେମାନେ ସେପର୍ଯ୍ୟନ୍ତ ପ୍ରଚାର କରନ୍ତି ଯେପର୍ଯ୍ୟନ୍ତ କି ସେମାନେ ଅନିଶ୍ୱାସୀ ନ ହୋଇଯାଆନ୍ତି ଏବଂ ସେମାନେ ଆଣ୍ଠୁ ମାଡ଼ି ତଳେ ନ ପଡ଼ିଯାଆନ୍ତି, ଫେରି ଆସି ସେମାନଙ୍କ ନିଶ୍ୱାସକୁ ପୁଣି ନ ନିଅନ୍ତି। ଆପଣ ସେମାନଙ୍କୁ 2 ବ୍ଲକ ଦୂରରୁ ସୁଦ୍ଧା ପ୍ରଚାର କରୁଥିବାର ଶୁଣିପାରନ୍ତି। ଏବଂ ମୁଁ କହିଲି ମୁଁ ମୋ ଜୀବନରେ କେବେ ବି ଏପରି ଶୁଣିନାହିଁ। ଆଉ ମୁଁ କହିଲି ସେମାନେ ଏକ ଅଜ୍ଞାତ ଭାଷାରେ କଥାବାର୍ତ୍ତା କରନ୍ତି ଏବଂ ଅନ୍ୟ ଜଣେ ତାହା କୁହନ୍ତି ଯାହା ସେମାନେ କଥାବାର୍ତ୍ତା କରୁଥାନ୍ତି। ମୋ ଜୀବନରେ କେବେ ବି ଏପରି ଶୁଣିନାହିଁ। ମୁଁ କହିଲି କଣ ତୁମେ ମୋ ସହିତ ଯିବ କି? ସେ କହିଲେ ପ୍ରିୟେ, ଯେତେବେଳେ ମୁଁ ତୁମକୁ ବିବାହ କଲି, ମୃତ୍ୟୁ ଆମକୁ ଅଲଗା ନ କରିବା ପର୍ଯ୍ୟନ୍ତ ମୁଁ ତୁମ ସହିତ ରହିବି। ସେ କହିଲେ ମୁଁ ଯିବି। ସେ କହିଲେ ତେବେ ଆମେ ଲୋକମାନଙ୍କୁ କହିବା। ଏବଂ ମୁଁ କହିଲି ତେବେ ତୁମେ ତୁମର ମାଆଙ୍କୁ କୁହ ଏବଂ ମୁଁ ମୋର ମାଆଙ୍କୁ କହିବି। ତେଣୁକରି ଆମେ ମୁଁ ଯାଇ ମାଆଙ୍କୁ କହିଲି। ମା କହିଲେ ତୁମେ ନିଶ୍ଚିତରେ ବିଲି, ପ୍ରଭୁ ତୁମକୁ ଯାହା କରିବାକୁ ଡାକିଛନ୍ତି ଯାଇ ତାହା କର। ତେଣୁକରି ଶ୍ରୀମତୀ ବ୍ରହ୍ମ ବ୍ୟାକ୍ ମୋତେ ଆସିବା ପାଇଁ କହିଲେ, ମୁଁ ଗଲି। ସେ କହିଲେ ତୁମେ ଯେଉଁ ଏ ବିଷୟରେ କହୁଅଛ ତାହା କଣ ଅଟେ? ଏବଂ ମୁଁ କହିଲି ଓ ଶ୍ରୀମତୀ ବ୍ରହ୍ମ ବ୍ୟାକ୍, ମୁଁ କହିଲି ଆପଣ ସବୁ ଏପରି ଲୋକମାନଙ୍କୁ କେବେ ଦେଖିନଥିବେ? ସେ କହିଲେ ଶାନ୍ତ ହୁଅ, ଶାନ୍ତ ହୁଅ। ମୁଁ କହିଲି ହଁ ମହୋଦୟା। ମୁଁ କହିଲି ମୋତେ କ୍ଷମା କରନ୍ତୁ। ଏବଂ ସେ କହିଲେ କଣ ତୁମେ ଜାଣିଛ କି ଯେ ତାହା ଏକ ପବିତ୍ର ପାଖଣ୍ଡର ସମୂହ ଅଟନ୍ତି? ମୁଁ କହିଲି ନା ମହୋଦୟ ମୁଁ ତା ଜାଣିନଥିଲି। ମୁଁ କହିଲି ସେମାନେ ନିଶ୍ଚିତରେ ଉତ୍ତମ ଲୋକମାନେ ଅଟନ୍ତି। ସେ କହିଲେ ଠିକ ସେହି ବିଚାର କଣ ତୁମେ ଭାବୁଛ ଯେ ତୁମେ ମୋ ଝିଅକୁ ସେହିପରି ବିଷୟ ମଧ୍ୟକୁ ଟାଣି ନେବ। କହିଲେ ହାସ୍ୟାସ୍ପଦ ବିଷୟ ତାହା ଆଉ କିଛି ନୁହେଁ, ବରଂ ଅନ୍ୟ ମଣ୍ଡଳୀ ଗୁଡ଼ିକରୁ ଫିଙ୍ଗା ଯାଇଥିବା ଆବର୍ଜନା ମାତ୍ର। ସେ କହିଲେ ବାସ୍ତବରେ ତୁମେ ମୋ ଝିଅକୁ ସେହିପରି ଭାବରେ ବାହାରକୁ ଆଣିବ ନାହିଁ। ଏବଂ ମୁଁ କହିଲି ମାତ୍ର ଆପଣ ଜାଣନ୍ତି ଶ୍ରୀମତୀ ବ୍ରହ୍ମା, ମୋ ହୃଦୟର ଗଭୀରତାରେ ମୁଁ ଅନୁଭବ କରୁଛି ଯେ ପ୍ରଭୁ ଚାହାନ୍ତି ଯେ ମୁଁ ସେହିପରି ଲୋକମାନଙ୍କ ସହିତ ଯାଏ। ସେ କହିଲେ ତୁମେ ତୁମର ମଣ୍ଡଳୀ ନିକଟକୁ ଫେରିଯାଅ ଯେପର୍ଯ୍ୟନ୍ତ ସେମାନେ ତୁମ ପାଇଁ ଏକ ପୁରୋହିତ ଗୃହ ଦେବାରେ ସକ୍ଷମ ନ ହୁଅନ୍ତି। ତୁମେ ଏପରି ଜଣେ ବ୍ୟକ୍ତିଙ୍କ ପରି ଆଚରଣ କର ଯାହାର କିଛି କାଣ୍ଡ ଜ୍ଞାନ ଥାଏ। କହିଲେ ତୁମେ ମୋ ଝିଅକୁ ସେଠାରେ ସେହିସବୁ ଦେଇ ବାହାରକୁ ନେଉନାହଁ। ମୁଁ କହିଲି ହଁ ମହୋଦୟ। ମୁଁ ବୁଲି ପଡିଲି, ବାହାରକୁ ବାହାରିଗଲି ଏବଂ ହୋପ୍ କାନ୍ଦିବାକୁ ଲାଗିଲେ। ସେ ବାହାରକୁ ଆସିଲେ। ସେ କହିଲେ ବିଲି, ମା ଯାହା କୁହନ୍ତୁ ନା କାହିଁକି, ମୁଁ ତୁମ ସହିତ ରହିବି। ତାହାଙ୍କର ହୃଦୟକୁ ଆଶୀର୍ବାଦ କରନ୍ତୁ। ମୁଁ କହିଲି ଓ ପ୍ରିୟ, ତାହା ଠିକ ଅଛି, ଆଉ ମୁଁ ଏହାକୁ ଛାଡ଼ିଦେଲି। ସେ ନିଜର ଝିଅକୁ ସେହିପରି ଲୋକମାନଙ୍କ ସହିତ ଯିବାକୁ ଦେବେ ନାହିଁ, ଯେହେତୁ ତାହାର କାରଣ ହେଲା ଏହା ଆବର୍ଜନା ଛଡ଼ା ଆଉ କିଛି ନୁହେଁ। ଏବଂ ତେଣୁ ମୁଁ ଏହାକୁ ଏକ ପ୍ରକାର ଯିବା ପାଇଁ ଛାଡ଼ିଦେଲି। ଏବଂ ଏହା ମୋ ଜୀବନରେ କରିଥିବା ସବୁଠାରୁ ବଡ ଭୁଲ ଥିଲା, ବଡ ଭୁଲ ମାନଙ୍କ ମଧ୍ୟରୁ ଅନ୍ୟତମ। ଟିକିଏ ପରେ କିଛି ବର୍ଷ ଉତ୍ତାରେ ପିଲା ଛୁଆମାନେ ହେଲେ, ଆଉ ଦିନେ ଆମେମାନେ 1937 ଏକ ବନ୍ୟା ଆସିଲା, ଏକ ବନ୍ୟା ହେଲା। ଏବଂ ଆମର ମୁଁ ସେତେବେଳେ ପ୍ୟାଟ୍ରୋଲିଂରେ ଥିଲି ଏବଂ ମୁଁ ଲୋକମାନଙ୍କୁ ବନ୍ୟା ପରିସ୍ଥିତିରୁ, ଘରଗୁଡ଼ିକ ଭାଙ୍ଗି ପଡ଼ିଥିବା ଅବସ୍ଥାରୁ ବାହାର କରି ଆଣିବା ପାଇଁ ଶତଚେଷ୍ଟା କରୁଥିଲି। ଏବଂ ମୋ ନିଜର ପତ୍ନୀ ଅସୁସ୍ଥ ହୋଇପଡ଼ିଲେ ଏବଂ ସେ ନିମୋନିଆରେ ପ୍ରକୃତ ଭାବରେ ଅସୁସ୍ଥ ହୋଇଥିଲେ। ଏବଂ ସେମାନେ ତାଙ୍କୁ ବାହାରକୁ ନେଇଗଲେ। ନିୟମିତ ଡାକ୍ତରଖାନା ଏତେ ପରିପୂର୍ଣ୍ଣ ଥିଲା ଯେ ଆମେ ତାଙ୍କୁ ସେଠାରେ ରଖିପାରିଲୁ ନାହିଁ, ତେଣୁକରି ଆମେ ତାଙ୍କୁ ବାହାରକୁ ନେଇଗଲୁ ସେହି ସରକାରୀ ସ୍ଥାନ ଯେଉଁଠାରେ ସେମାନଙ୍କର ଏକ କୋଠରୀ ଥିଲା। ଆଉ ତେଣୁକରି ତେବେ ସେମାନେ ମୋତେ ପୁନର୍ବାର ଡାକ ପଠାଇଲେ ଏବଂ ମୁଁ ସବୁବେଳେ ନଦୀ କୂଳରେ ରହିଥିଲି ଏବଂ ଜଣେ ଡଙ୍ଗା ଚାଳକ ଥିଲି। ତେଣୁକରି ମୁଁ ଲୋକମାନଙ୍କୁ ରକ୍ଷା କରିବାକୁ, ବନ୍ୟା ପରିସ୍ଥିତିରୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲି। ଏବଂ ତାପରେ ମୁଁ ଗୋଟିଏ ସେମାନେ ମୋତେ ଡାକିଲେ ଓ କହିଲେ ଚେଷ୍ଟନଟ୍ ଗଳିରେ ଏକ ଘର ଅଛି, ଏହା ଧସ୍କିଯିବା ଉପରେ ଅଟେ। ସେଠାରେ ଏକ ମା ଏବଂ ତାଙ୍କର ପିଲାମାନେ ଅଛନ୍ତି। କହିଲେ ଯଦି ତୁମେ ଭାବୁଛ ଯେ ତୁମର ଡଙ୍ଗା ତୁମର ମୋଟର ସେମାନଙ୍କ ପାଖକୁ ଯାଇପାରିବ, ମୁଁ କହିଲି ତାହେଲେ ମୁଁ ମୋର ଯଥାସମ୍ଭବ ଚେଷ୍ଟା କରିବି ଯାହା ମୁଁ କରିପାରେ। ଆଉ ମୁଁ ସେହି ତରଙ୍ଗ ଗୁଡ଼ିକ ଉପରେ ମାଡ଼ି ଚାଲିଲି। ସେଠାରେ ଜଳଭଣ୍ଡାରଟି ଭାଙ୍ଗି ଯାଇଥିଲା ଏବଂ ଓ ମୋ ପ୍ରଭୁ, ସେହି ସହରକୁ କେବଳ ଜଳମଗ୍ନ କରୁଥିଲା। ଏବଂ ମୁଁ ଯେତିକି ଚେଷ୍ଟା କରିପାରିଥିଲି ସେସବୁ ମୁଁ ଏହା କଲି। ପୁଣି ଶେଷରେ ଗଳିପଥମାନ ଏବଂ ସ୍ଥାନଗୁଡ଼ିକ ଦେଇ ଗଲି ଏବଂ ମୁଁ ସେହି ସ୍ଥାନର ନିକଟବର୍ତ୍ତୀ ହେଲି ଯେଉଁଠାରେ କି ସେହି ପୁରାତନ ବନ୍ୟା ନିରୋଧକ ନଦୀବନ୍ଧ ଥିଲା। ପାଣି ଉଚ୍ଚ ଧାରାରେ ବାହାରୁଥିଲା ଆଉ ମୁଁ କାହାରି ଚିତ୍କାର ଶୁଣିଲି ଏବଂ ମୁଁ ଦେଖିଲି ଯେ ଜଣେ ମା ବାରଣ୍ଡା ଉପରେ ଠିଆ ହୋଇଛନ୍ତି। ପୁଣି ସେଠାରେ ସେହି ବଡ଼ ବଡ଼ ରୋଲର ଗୁଡ଼ିକ ସେଠାରେ ସେହିପରି ଭାବରେ ଯାଉଥିଲା। ତେବେ ମୁଁ ଯଥାସମ୍ଭବ ଏହି ପଥ ଦେଇ ଉପରକୁ ଗଲି ଏବଂ ଜଳଧାରାକୁ ପାଇଲି ଆଉ ଫେରି ଆସି ସେହି ଅନ୍ୟ ପାର୍ଶ୍ୱକୁ ଗଲି। ମୋ ଡଙ୍ଗାକୁ ଠିକ୍ ସମୟରେ ବନ୍ଦ କଲି ଯେପରିକି ତାହାକୁ ସେହି ସ୍ତମ୍ଭ, ସେ ଦ୍ୱାରବନ୍ଧ ଦ୍ୱାରର ଖମ୍ବ କିମ୍ବା ବାରଣ୍ଡାର ଖମ୍ବ ସହିତ ବାନ୍ଧି ଦେଇପାରେ। ଏବଂ ମୁଁ ଦୌଡ଼ି ଯାଇ ମାଆକୁ ଧରିଲି ଏବଂ ତାଙ୍କୁ ସେଠାକୁ ନେଇ ଆସିଲି ଏବଂ 2 ବା 3 ପିଲାମାନଙ୍କୁ ନେଇ ଆସିଲି ଆଉ ମୁଁ ମୋ ଡଙ୍ଗାକୁ ଫିଟାଇଲି ଓ ତାଙ୍କୁ ଫେରାଇ ଆଣିଲି। ଅତି ତଳକୁ ଅନ୍ଧାଇ ଆସିଲି ଏବଂ ତାଙ୍କୁ କୂଳକୁ ନେଇ ଆସିଲି ସହରରୁ ପ୍ରାୟ 1.5 ମାଇଲ ଦୂରକୁ, ଯେପର୍ଯ୍ୟନ୍ତ କି ମୁଁ ତାଙ୍କୁ କୂଳକୁ ନେଇ ନ ଆସିଲି। ଆଉ ତାପରେ ଯେତେବେଳେ ମୁଁ ସେଠାରେ ପହଞ୍ଚିଲି ସେ ଚେତା ହରାଇଥିଲେ ଏବଂ ସେ କହିବାକୁ ଲାଗିଲେ, ସେ ଚିତ୍କାର କରୁଥିଲେ ମୋ ଶିଶୁ ମୋ ଶିଶୁ। ତେଣୁ ଭାବିଲି ଯେ ତାଙ୍କର ଅଭିପ୍ରାୟ ଏହା ଯେ ସେ ଶିଶୁଟିକୁ ଘରେ ଛାଡ଼ି ଦେଇଛନ୍ତି। ଓ ମୋର ପ୍ରଭୁ, ସେମାନେ ତାଙ୍କର ଯତ୍ନ ନେବାକୁ ଚେଷ୍ଟା କରୁଥିବା ବେଳେ ମୁଁ ପୁନର୍ବାର ଫେରି ଆସିଲି ଏବଂ ମୁଁ ଜାଣିବାକୁ ପାଇଲି ଏହା ଥିଲା କିମ୍ବା ସେ ଜାଣିବାକୁ ଚାହୁଁଥିଲେ ଯେ ତାଙ୍କ ଶିଶୁ କେଉଁଠାରେ ଅଛନ୍ତି। ପ୍ରାୟ 3 ବର୍ଷ ବୟସର ଏକ ଛୋଟ ଶିଶୁଟିଏ ଥିଲା ଆଉ ମୁଁ ଭାବିଲି ଯେ ତାଙ୍କର ଅଭିପ୍ରାୟ ଏକ ସ୍ତନ୍ୟପାୟୀ ସାନ ଶିଶୁ କିମ୍ବା ସେହିପରି କିଛି। ଆଉ ତେଣୁ ମୁଁ ଫେରିଗଲି ଓ ସେଠାରେ ପହଞ୍ଚିଲି ଏବଂ ଯେତେବେଳେ ମୁଁ ସେ ଡଙ୍ଗାଟି ନେଇ ଭିତରକୁ ଗଲି ଆଉ କୌଣସି ଶିଶୁକୁ ପାଇଲି ନାହିଁ ଏବଂ ବାରଣ୍ଡାଟି ଖୋଜିଲି ଓ ଘର ଭିତରକୁ ଗଲି। ଆଉ ମୁଁ ପ୍ରକୃତରେ ଶୀଘ୍ର ଦୌଡ଼ିଲି ଏବଂ ସେ ଖଣ୍ଡେ ଟୁକୁଡ଼ାଟିକୁ ଧରିଲି ଯାହାକି ମୋ ଡଙ୍ଗାରେ ଭାସୁଥିଲା। ଡଙ୍ଗାରେ ଚଢ଼ିଗଲି ଏବଂ ତାହାକୁ ଟାଣି ହୁଗୁଳା କରିଦେଲି ଏବଂ ତାହା ମୋତେ ସେତେବେଳେ ମୁଖ୍ୟ ନଦୀର ପ୍ରବାହ ମଧ୍ୟକୁ ନେଇଗଲି। ଏବଂ ଏହା ରାତି ପ୍ରାୟ 11:30 ହେଉଥିଲା ଆଉ କେବଳ ହିମପାତ ତୁଷାରପାତ ହେଉଥିଲା। ଆଉ ମୁଁ ସେ ଡଙ୍ଗାକୁ ଆରମ୍ଭ କରିବାର ତାରକୁ ଧରି ପକାଇଲି ଓ ମୁଁ ଡଙ୍ଗାକୁ ଟାଣିବାକୁ ଚେଷ୍ଟା କଲି ଏବଂ ଏହା ଆରମ୍ଭ ହେଲା ନାହିଁ। ଆହୁରି ମୁଁ ଚେଷ୍ଟା କଲି ଏବଂ ଏହା ଆରମ୍ଭ ହେଲା ନାହିଁ। ପୁଣି ମୁଁ ପୁନର୍ବାର ଚେଷ୍ଟା କଲି, ସେ ପ୍ରବାହର ଅଧିକ ଦୂରକୁ ଚାଲିଗଲି। ସେ ଜଳପ୍ରପାତ ଠିକ୍ ମୋ ତଳେ ଥିଲା ଏବଂ ମୁଁ ପ୍ରକୃତ ବହୁତ ଚେଷ୍ଟା କରୁଥିଲି ଏବଂ ଭାବିଲି ଓ ମୋର ପ୍ରଭୁ, ଏଠାରେ ମୋର ଅନ୍ତ ଅଟେ, ଏହା ହିଁ ଅଟେ। ଏବଂ ମୁଁ ପ୍ରକୃତରେ କଠିନ ଚେଷ୍ଟା କରୁଥିଲି ଏବଂ ମୁଁ କହିଲି ପ୍ରଭୁ, ଦୟାକରି ମୋତେ ଏହିପରି ମୃତ୍ୟୁରେ ମରିବାକୁ ଦିଅ ନାହିଁ। ଏବଂ ମୁଁ ଟାଣୁଥିଲି ଓ ଟାଣୁଥିଲି ଏବଂ ଏହା ମୋ ପାଖକୁ ଫେରି ଆସିଲା। ସେ ଆବର୍ଜନାର ସମ ବିଷୟରେ କଣ ଯାହା ପାଖକୁ ତୁମେ ଗଲ ନାହିଁ, ବୁଝିଲେ? ମୁଁ ଡଙ୍ଗାରେ ମୋର ହାତକୁ ରଖିଲି ଆଉ ମୁଁ କହିଲି, ହେ ପରମେଶ୍ୱର, ମୋ ପ୍ରତି ଦୟା କର, ମୋତେ ମୋ ପତ୍ନୀ ଏବଂ ଶିଶୁକୁ ଏହିପରି ଛାଡ଼ିବାକୁ ଦିଅ ନାହିଁ ଏବଂ ସେମାନେ ସେଠାରେ ଅସୁସ୍ଥ ଅଛନ୍ତି, ଦୟାକର। ଏବଂ ମୁଁ ସେହିପରି ଟାଣିବା ଜାରି ରଖିଲି ଆଉ ତାହା ଆରମ୍ଭ ହେଲା ନାହିଁ। ମୁଁ ସେଠାରେ ତଳେ ଜଳର ଗର୍ଜନ ଶୁଣି ପାରୁଥିଲି କାରଣ ମୁଁ କେବଳ କେତୋଟି ମିନିଟ୍ ଆଉ ଓହ ମୋର ପ୍ରଭୁ ତାହା ଅନ୍ତ ଥିଲା। ଆଉ ମୁଁ କହିଲି, ହେ ପ୍ରଭୁ, ଯଦି ତୁମେ ମୋତେ କ୍ଷମା କରିଦେବ, ମୁଁ ପ୍ରତିଜ୍ଞା କରୁଛି ମୁଁ କିଛି ବି ହେଲେ କରିବି। ସେ ଡଙ୍ଗାରେ ହିଁ ଆଣ୍ଠୁପାତ କଲି ଓ ତୁଷାର ମୋର ମୁହଁରେ ଆଘାତ କରୁଥିଲା। ମୁଁ କହିଲି, ମୁଁ ତା ସବୁ କିଛି କରିବି ଯାହା ତୁମେ ଚାହୁଁଛ ଯେ ମୁଁ କରେ ବୋଲି। ମୁଁ ପୁନର୍ବାର ଟାଣିଲି ଏବଂ ତାହା ଆରମ୍ଭ ହୋଇଗଲା। ମୁଁ ଯେତିକି ପାରିଲି ତାକୁ ସବୁ ଗ୍ୟାସ ଇନ୍ଧନ ଦେଇଦେଲି ଓ ଅବଶେଷରେ କୂଳକୁ ପହଞ୍ଚିଲି। ଏବଂ ମୁଁ ସେହି ଟ୍ରକ୍ ପେଟ୍ରୋଲିଂ ଟ୍ରକ୍ ଖୋଜିବା ପାଇଁ ଫେରିଲି। ଆଉ ମୁଁ ସେହି ବିଷୟରେ ଚିନ୍ତା କଲି ସେମାନଙ୍କ ମଧ୍ୟରୁ କେତେ କହିଲେ, ଯଥା ସେହି ସରକାରୀ ସ୍ଥାନ ପାଣିରେ ଧୋଇ ହୋଇଗଲା। ସେଠାରେ ମୋ ପତ୍ନୀ ଏବଂ ଶିଶୁ ରହିଥିଲେ, ଉଭୟ ଶିଶୁ। ଏବଂ ମୁଁ ଯେତିକି ଜୋରରେ ପାରିଲି ସେତିକି ଜୋର ସେହି ସରକାରୀ ସ୍ଥାନ ନିମନ୍ତେ ବାହାରି ପଡ଼ିଲି। ପୁଣି ଜଳ ସେଥି ଭିତରେ ପ୍ରାୟ 15 ଫୁଟ ଗଭୀର ଛିଡ଼ା ହୋଇଥିଲା। ଏବଂ ସେଠାରେ ଜଣେ ମେଜର ଥିଲେ। ଆଉ ମୁଁ କହିଲି, ମେଜର, ସେହି ଡାକ୍ତରଖାନାର କଣ ହେଲା? କହିଲେ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ସେଠାରେ ଆପଣଙ୍କର କେହି ଅଛନ୍ତି କି? ମୁଁ କହିଲି, ହଁ, ଜଣେ ଅସୁସ୍ଥ ପତ୍ନୀ ଏବଂ 2 ଶିଶୁ ସନ୍ତାନ। ସେ କହିଲେ, ସେମାନେ ସମସ୍ତେ ବାହାରି ଗଲେଣି। କହିଲେ, ସେମାନେ ଏକ ମାଲବାହୀ ଗାଡ଼ିରେ ଅଛନ୍ତି ଏବଂ ସେମାନେ ଚାର୍ଲସଟାଉନ ଅଭିମୁଖେ ବାହାରିଛନ୍ତି। ମୁଁ ଦୌଡ଼ି ମୋ ଡଙ୍ଗାରେ ଚଢ଼ିଲି ଏବଂ ଅବା ମୋ କାର୍ରେ ଚଢ଼ିଲି। ମୋ ଡଙ୍ଗାକୁ ତାହାର ପଛରେ ଥୋଇଲି ଏବଂ ସେଠାରୁ ବାହାରିଲି। ଏବଂ ତାହାପରେ ନଦୀର ଜୋର ଗୁଡ଼ିକ ପ୍ରାୟ 2.5 ମାଇଲ ଚଉଡ଼ା ବାହାରି ଆସିଥିଲା। ଏବଂ ରାତି ସାରା ମୁଁ ଚେଷ୍ଟା କଲି। ସେମାନଙ୍କ ମଧ୍ୟରୁ କେତେକ କହିଲେ, ସେହି ଗାଡ଼ି, ସେହି ମାଲବାହୀ ଗାଡ଼ିଟି ସେହି ପୋଲର ଖମ୍ବ ସହିତ ଧୋଇ ହୋଇଗଲା। ତେବେ ମୁଁ ନିଜକୁ ଏକ ଛୋଟ ଦ୍ୱୀପରେ ଏକାକୀ ପାଇଲି। ସେଠାରେ 3 ଦିନ ବସି ରହିଲି। ସେହି ଆବର୍ଜନା ଥିଲା କି ନାହିଁ ଚିନ୍ତା କରିବାକୁ ମୋ ପାଖରେ ବହୁତ ସମୟ ଥିଲା। ସେ ଶବ୍ଦ କେବଳ ପିଟି ହେଉଥିଲା, ମୋ ସ୍ତ୍ରୀ କେଉଁଠାରେ? ଶେଷରେ ଯେତେବେଳେ ମୁଁ ତାଙ୍କୁ ପାଇଲି, କିଛି ଦିନ ଉତ୍ତାରେ ଯେତେବେଳେ ମୁଁ ସେଠାରୁ ବାହାରିଲି ଓ ଆରପାରିକୁ ଗଲି, ସେ ଇଣ୍ଡିଆନାର କଲମ୍ବସ ନଗରରେ ଯାଇ ରହିଥିଲି। ସେଠାରେ ବାପ୍ଟିଷ୍ଟ ଅଡିଟୋରିୟମର, ଯେଉଁଠାରେ ସେମାନେ ଏକ ଛୋଟ ଡାକ୍ତରଖାନା ପରି କରିଥିଲେ, ସରକାରୀ ଖଟଗୁଡ଼ିକ ଉପରେ ଅସୁସ୍ଥମାନଙ୍କୁ ନିମନ୍ତେ କୋଠରୀମାନ କରାଯାଇଥିଲା। ଏବଂ ମୁଁ ତାଙ୍କ ପାଖକୁ ଯଥାସମ୍ଭବ ପାରିଲି ଦୌଡ଼ିଗଲି। ସେ କେଉଁଠାରେ ଅଛନ୍ତି ତାହା ଖୋଜିବାକୁ ଚେଷ୍ଟା କରି ଚିତ୍କାର କଲି, ହୋପ୍ ହୋପ୍ ହୋପ୍। ଏବଂ ମୁଁ ଦେଖିଲି ଆଉ ସେଠାରେ ସେ ଖଟ ଉପରେ ପଡ଼ି ରହିଥିଲେ। ପୁଣି ତାହାଙ୍କୁ ଯକ୍ଷ୍ମା ରୋଗ ହୋଇଯାଇଥିଲା। ସେ ତାଙ୍କର ଛୋଟ ଅସ୍ଥି ଜର୍ଜରିତ ହାତ ଉଠାଇଲେ ଏବଂ ସେ କହିଲେ, ବିଲି। ଆଉ ମୁଁ ତାଙ୍କ ପାଖକୁ ଦୌଡ଼ିଗଲି ଆଉ ମୁଁ କହିଲି, ହୋପ୍ ପ୍ରିୟେ। ସେ କହିଲେ, ମୁଁ ଭୟଙ୍କର ଦେଖାଯାଉଅଛି, କଣ ମୁଁ ନୁହେଁ କି? ମୁଁ କହିଲି, ନା ପ୍ରିୟେ, ତୁମେ ଠିକ ଦିଶୁଅଛ। ପ୍ରାୟ 6 ମାସ ଧରି ଆମଠାରେ ଥିବା ସମସ୍ତ ଜିନିଷ ସହିତ ତାର ଜୀବନକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବାକୁ ଯାଇ ଆମେ ସବୁକିଛି କାମ କଲୁ, ମାତ୍ର ସେ କ୍ଷୀଣ ଓ କ୍ଷୀଣତର ହୋଇ ଚାଲିଲେ। ଦିନେ ମୁଁ ପେଟ୍ରୋଲିଂରେ ଥିଲି ଏବଂ ମୋର ରେଡିଓ ଚାଲୁଥିଲା। ଆଉ ମୁଁ ଭାବିଲି ଯେ ମୁଁ ଶୁଣିଲି ରେଡିଓରେ ଏକ ଡାକରା ଦିଆଯାଉଥିଲା, କହୁଥିଲା, ୱିଲିୟମ ବ୍ରାନହମଙ୍କ ପାଇଁ ଡାକ୍ତରଖାନାରେ ତୁରନ୍ତ ପ୍ରୟୋଜନ, ପତ୍ନୀ ମୃତ୍ୟୁ ଶଯ୍ୟାରେ ଅଛନ୍ତି। ମୁଁ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଡାକ୍ତରଖାନାକୁ ଧାଇଁଲି, ଲାଲବତୀ ଏବଂ ପେୟକାଳି ଚାଲୁ କରି ସେଠାରୁ ବାହାରିଲି। ଏବଂ ତାପରେ ମୁଁ ଡାକ୍ତରଖାନାରେ ପହଞ୍ଚିଲି ଓ ମୁଁ ଅଟକିଲି, ଭିତରକୁ ଦୌଡ଼ିଗଲି। ସେହି ଡାକ୍ତରଖାନାରେ ତଳକୁ ଆସୁଥିବା ବେଳେ ମୁଁ ମୋର ଏକ ସାନ ବନ୍ଧୁକୁ ଦେଖିଲି, ଯାହା ସହିତ ଆମେ ଏକାଠି ମାଛ ଧରୁଥିଲୁ। ଆମେ ପିଲାଟି ବେଳେ ଏକାଠି ଦୌଡ଼ୁଥିଲୁ। ଡାକ୍ତର ସାମ୍ ଆଡାୟାର ସେହି ଜଣକ ଅଟନ୍ତି ଯାହାଙ୍କ ବିଷୟରେ ଅଳ୍ପ ଦିନ ପୂର୍ବରୁ ସେ ଦର୍ଶନଟି ଆସିଥିଲା ଏବଂ ତାଙ୍କୁ କ୍ଲିନିକ ବିଷୟରେ କହିଥିଲି। ଆଉ ସେ କହିଥିଲେ, ଯଦି କେହି ଦର୍ଶନରେ ସନ୍ଦେହ କରନ୍ତି, ତେବେ ତାଙ୍କୁ ମନେ ପକାଇବା ପାଇଁ ଡାକିଦେବେ, ଆପଣ ଯଦି ଏହା ଜାଣିବାକୁ ଚାହାନ୍ତି ଯେ ତାହା ଠିକ୍ କି ନୁହେଁ। ଏବଂ ତେବେ ତାହେଲେ ସେ ଏଠାରେ ସେହିପରି ଭାବରେ ବାହାରକୁ ଆସିଲେ ଏବଂ ତାଙ୍କ ହାତରେ ତାଙ୍କ ଟୋପି ଥିଲା। ସେ ମୋ ଆଡ଼କୁ ଚାହିଁ କାନ୍ଦିବାକୁ ଲାଗିଲେ। ମୁଁ ତାଙ୍କ ପାଖକୁ ଦୌଡ଼ିଗଲି, ମୋ ବାହୁକୁ ତାଙ୍କ ଚାରିପାଖରେ ଦେଲି। ସେ ତାଙ୍କର ବାହୁକୁ ମୋ ପାଖରେ ରଖି କହିଲେ, ବିଲି, ସେ ଚାଲିଯାଉଅଛି। ସେ କହିଲେ, ମୁଁ ଦୁଃଖିତ ଅଟେ, ମୁଁ ଯାହା କରିପାରିଥାନ୍ତି ତା ସବୁ କରିଛି, ମୁଁ ବିଶେଷଜ୍ଞ ଏବଂ ସବୁକିଛି କରିଅଛି। ମୁଁ କହିଲି, ସାମ୍, ନିଶ୍ଚିତରେ ସେ ଯାଉନାହିଁ? କହିଲେ, ହଁ, ସେ ଯାଉଅଛି। ଏବଂ ସେ କହିଲେ, ସେଠାରେ ଭିତରକୁ ଯାଉ ନାହିଁ ବିଲ୍। ଆଉ ମୁଁ କହିଲି, ସାମ୍, ମୋତେ ଭିତରକୁ ଯିବାକୁ ହିଁ ଅଛି। ଏବଂ ସେ କହିଲେ, ତାହା କର ନାହିଁ, ନାହିଁ, ଦୟାକରି କର ନାହିଁ। ମୁଁ କହିଲି, ମୋତେ ଭିତରକୁ ଯିବାକୁ ଦିଅ। କହିଲେ, ମୁଁ ତୁମ ସହିତ ଯିବି। ମୁଁ କହିଲି, ନା, ତୁମେ ଏଠାରେ ବାହାରେ ରୁହ, ମୁଁ ତାର ଶେଷ ମୁହୂର୍ତ୍ତରେ ତା ସହିତ ରହିବାକୁ ଚାହେଁ। କହିଲେ, ସେ ତ ଚେତାଶୂନ୍ୟ ଅଛି। ମୁଁ କୋଠରୀ ଭିତରକୁ ଗଲି ଏବଂ ନର୍ସ ସେଠାରେ ବସିଥିଲେ ଆଉ ସେ ମଧ୍ୟ କାନ୍ଦୁଥିଲେ, କାରଣ ସେ ଏବଂ ହୋପ୍ ଏକାଠି ସ୍କୁଲ ବନ୍ଧୁ ଥିଲେ। ତେଣୁ ମୁଁ ଅନାଇଲି ଏବଂ ସେ କାନ୍ଦିବାକୁ ଲାଗିଲେ, ନିଜର ହାତ ଉପରକୁ କଲେ ଏବଂ ଚାଲିବା ଆରମ୍ଭ କଲି। ଏବଂ ମୁଁ ଅନାଇଲି ଓ ତାଙ୍କୁ ହଲେଇଲି। ସେଠାରେ ସେ ଥିଲେ, ସେ ପ୍ରାୟ 120 ପାଉଣ୍ଡ ଓଜନରୁ ପ୍ରାୟ 60 ହୋଇଯାଇଥିଲେ। ଆଉ ମୁଁ ତାଙ୍କୁ ହଲେଇଲି ଏବଂ ଯଦି ମୁଁ 100 ବର୍ଷ ବି ବଞ୍ଚିବାକୁ ଯାଏ, ମୁଁ କେବେ ଭୁଲିବି ନାହିଁ ଯେ ତାହା କଣ ଘଟିଥିଲା। ସେ ବୁଲି ପଡ଼ିଲେ ଏବଂ ସେ ବଡ଼ ବଡ଼ ସୁନ୍ଦର ଆଖି ଗୁଡ଼ିକ ମୋ ଆଡ଼କୁ ଚାହିଁ ରହିଲା। ସେ ହସିଲେ, ସେ କହିଲେ, ତୁମେ ମୋତେ କାହିଁକି ଡାକି ଫେରାଇ ଆଣିଲ ବିଲ୍? ମୁଁ କହିଲି ପ୍ରିୟେ ମୋତେ ତୁମର ମୁଖମଣ୍ଡଳ ନିସ୍ତେଜ ଦିଶିଲା। ମୋତେ କେବଳ କାମ କରିବାକୁ ଥିଲା। ଆମେ ଋଣଗ୍ରସ୍ତ ଥିଲୁ ଏବଂ ଡାକ୍ତରଙ୍କ ଦେୟ ଶହ ଶହ ଡଲାର ଥିଲା ଏବଂ ଏହାକୁ ପରିଶୋଧ କରିବା ପାଇଁ କିଛି ନଥିଲା। ଆଉ ମୋତେ କେବଳ କାମ କରିବାକୁ ଥିଲା ଏବଂ ମୁଁ ତାଙ୍କୁ ଦିନକୁ ଦୁଇ ତିନି ଥର ଦେଖୁଥିଲି ଓ ପ୍ରତ୍ୟେକ ରାତ୍ରିରେ ଏବଂ ତାପରେ ଯେତେବେଳେ ସେ ସେହି ଅବସ୍ଥାରେ ଥିଲେ ମୁଁ କହିଲି ତୁମର କହିବାର ଅର୍ଥ କ'ଣ? ତୁମକୁ ଡାକି ଫେରାଇ ଆଣିଲି। ସେ କହିଲେ ବିଲ୍ ତୁମେ ଏହା ବିଷୟରେ ପ୍ରଚାର କରିଅଛ, ତୁମେ ଏହା ବିଷୟରେ କଥାବାର୍ତ୍ତା କରିଅଛ, ମାତ୍ର ଏହା କ'ଣ ଅଟେ ତାହା ବିଷୟରେ ତୁମର କିଛି ଧାରଣା ନାହିଁ। ମୁଁ କହିଲି ତୁମେ କେଉଁ ବିଷୟରେ କହୁଅଛ? ସେ କହିଲେ ସ୍ୱର୍ଗ। ସେ କହିଲେ ଦେଖ। ସେ କହିଲେ ମୋତେ କିଛି ଲୋକମାନଙ୍କ ଦ୍ୱାରା, ପୁରୁଷ କିମ୍ବା ସ୍ତ୍ରୀ ଲୋକମାନଙ୍କ କେଉଁ ବା ସେପରି କିଛି ଦ୍ୱାରା ଘରକୁ ନିଆଯାଉଥିଲି। ସେମାନେ ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ ଏବଂ ସେ କହିଲେ ମୁଁ ଆରାମ ଏବଂ ଶାନ୍ତିରେ ଥିଲି। କହିଲେ ବଡ଼ ବଡ଼ ସୁନ୍ଦର ପକ୍ଷୀମାନେ ଗୋଟେ ଗଛରୁ ଅନ୍ୟ ଗଛକୁ ଉଡୁଥିଲେ। ସେ କହିଲେ ଏହା ଭାବ ନାହିଁ ଯେ ମୁଁ ନିଜେ ସେ କଳ୍ପନା କରୁଅଛି। ସେ କହିଲେ ବିଲି ମୁଁ ତୁମକୁ ଆମର ଭୁଲଟି କହିବାକୁ ଯାଉଅଛି। ସେ କହିଲେ ବସ। ତୁ ବସିଲି ନାହିଁ, ମୁଁ ଆଣ୍ଠୁ ମାଡି ତାଙ୍କ ହାତ ଧରିଲି। ସେ କହିଲେ କଣ ତୁମେ ଜାଣିଛ ଆମର ଭୁଲ କେଉଁଠାରେ ଅଛି? ଏବଂ ମୁଁ କହିଲି ହଁ ପ୍ରିୟେ ମୁଁ ଜାଣିଛି। ସେ କହିଲେ ଆମେ କଦାପି ମାଙ୍କର କଥା ଶୁଣିବା ଉଚିତ ନଥିଲା, ସେଇ ଲୋକମାନେ ଠିକ ଥିଲେ। ଏବଂ ମୁଁ କହିଲି ମୁଁ ଏହା ଜାଣିଛି। ସେ କହିଲେ ମୋତେ ଏହା ପ୍ରତିଜ୍ଞା କର ଯେ ତୁମେ ସେହି ଲୋକମାନଙ୍କ ପାଖକୁ ଯିବ। କହିଲେ କାରଣ ସେମାନେ ସଠିକ ଅଟନ୍ତି। ଏବଂ ସେ କହିଲେ ମୋ ପିଲାମାନଙ୍କୁ ସେହିପରି ଭାବରେ ଲାଳନ ପାଳନ କରିବ। ଆଉ ମୁଁ ସେ କହିଲେ ମୁଁ ତୁମକୁ କିଛି କହିବାକୁ ଚାହେଁ। ସେ କହିଲେ ମୁଁ ମରୁଅଛି, ମାତ୍ର କହିଲେ ଏହା ମୁଁ କରୁନାହିଁ, ମୁଁ ଯିବାକୁ ଭୟ କରୁନାହିଁ। କହିଲେ ଏହା ଏହା ସୁନ୍ଦର ଅଟେ। ସେ କହିଲେ କେବଳ ଗୋଟିଏ କଥା, ମୁଁ ତୁମକୁ ଛାଡ଼ିକରି ଯିବାକୁ ଘୃଣା କରିବି ଏବଂ ମୁଁ ଜାଣେ ଯେ ତୁମକୁ ଏହି ଦୁଇଟି ଛୋଟ ପିଲାମାନଙ୍କୁ ଲାଳନ ପାଳନ କରିବାକୁ ଅଛି। ସେ କହିଲେ ମୋତେ ପ୍ରତିଜ୍ଞା କର ଯେ ତୁମେ ଅବିବାହିତ ହୋଇ ରହିବ ନାହିଁ ଏବଂ ମୋ ଛୁଆମାନଙ୍କୁ ସ୍ତମ୍ଭରୁ ଖୁଣ୍ଟକୁ ଟାଣି ହେବାକୁ ଦେବ ନାହିଁ। ଜଣେ 21 ବର୍ଷର ମା ପାଇଁ ତାହା ଏକ କହିବା ବୁଦ୍ଧିମାନ ବିଷୟ ଥିଲା। ମୁଁ କହିଲି ହୋପ୍ ମୁଁ ତା ପ୍ରତିଜ୍ଞା କରିପାରିବି ନାହିଁ। ସେ କହିଲେ ଦୟାକରି ମୋତେ ପ୍ରତିଶ୍ରୁତି ଦିଅ। କହିଲେ ଗୋଟିଏ କଥା ମୁଁ ତୁମକୁ କହିବାକୁ ଚାହେଁ। କହିଲେ ତୁମର ସେ ବନ୍ଧୁକ ମନେ ଅଛି କି? ମୋ ବନ୍ଧୁକ ବିଷୟରେ ଅତି ଆଗ୍ରହୀ ଅଟେ। ଏବଂ ସେ କହିଲେ ତୁମେ ସେଦିନ ସେ ବନ୍ଧୁକ କିଣିବାକୁ ଚାହୁଁଥିଲ ଏବଂ ପ୍ରଥମ ମୂଳ ରାଶି ଦେବାକୁ ତୁମର ଯଥେଷ୍ଟ ଅର୍ଥ ନଥିଲା। ମୁଁ କହିଲି ହଁ। ସେ କହିଲେ ତୁମ ପାଇଁ ସେ ବନ୍ଧୁକର ସେ ପ୍ରଥମ ମୂଳ ରାଶିକୁ ଦେବା ପାଇଁ ଚେଷ୍ଟା କରିବା ନିମନ୍ତେ ମୁଁ ମୋ ଟଙ୍କା ମୋର ପଇସା ସଞ୍ଚୟ କରିଅଛି। ସେ କହିଲେ ତେବେ ଯେତେବେଳେ ଏହା ଶେଷ ହୋଇଯାଏ ଏବଂ ତୁମେ ଘରକୁ ଫେରିଯାଅ, ସେ ଭାଙ୍ଗ ହେଉଥିବା ଖଟ କିମ୍ବା ଦୁଇ ସ୍ତର ବିଛଣା ଉପରେ ଦେଖିବ, ଉପରେ ରହିଥିବା ସେହି କାଗଜ ଖଣ୍ଡର ତଳେ, ଆଉ ତୁମେ ସେଠାରେ ଟଙ୍କା ପାଇବ। ସେ କହିଲେ ମୋତେ ପ୍ରତିଶ୍ରୁତି ଦିଅ ଯେ ତୁମେ ସେହି ବନ୍ଧୁକ କିଣିବ। ଆପଣ ଜାଣନ୍ତି ନାହିଁ ଯେ ଯେତେବେଳେ ମୁଁ ସେହି ଡଲାରର 75 ପଇସା ନିକେଲରେ ସେଠାରେ ରଖା ହୋଇଥିବାର ଦେଖିଲି, ମୁଁ ରାଇଫଲ ଆଣିଲି। ଏବଂ ସେ କହିଲେ ତୁମର ସେ ସମୟ ମନେ ଅଛି କି ଯେତେବେଳେ ତୁମେ ମୋ ପାଇଁ ଖଳେ ବଡ଼ ମୋଜା କିଣିବା ପାଇଁ ତଳେ ନଗରକୁ ଯାଉଥିଲ ଏବଂ ଆମେ ଫୋର୍ଟୱେନ୍ ସହରକୁ ଯାଉଥିଲୁ? ମୁଁ କହିଲି ହଁ, ମୁଁ ମାଛ ଧରିବା ବିଷୟରୁ ଆସିଥିଲି। ଏବଂ ସେ କହିଲେ ଆମକୁ ଫୋର୍ଟୱେନ୍କୁ ଯିବାକୁ ଥିଲା, ମୋତେ ସେ ରାତ୍ରିରେ ପ୍ରଚାର କରିବାକୁ ଥିଲା। ଆଉ ସେ କହିଲେ ତୁମେ ଜାଣିଛ ମୁଁ ତୁମକୁ କହିଥିଲି ଦୁଇଟି ଭିନ୍ନ ପ୍ରକାରର ଅଛି, ଗୋଟିଏ କୁହାଯାଏ ଶିଫନ୍ ଆଉ ଅନ୍ୟଟି କ'ଣ ରେୟନ୍। କଣ ଏହା ଠିକ ଅଟେ? ରେୟନ୍ ଏବଂ ଶିଫନ୍, ତେବେ ଯେଉଁଟା ବି ହଉ ଶିଫନ୍ ସର୍ବୋତ୍ତମ ଥିଲା, କଣ ତା ଠିକ ଅଟେ? ଏବଂ ସେ କହିଥିଲେ ତେବେ ତୁମେ ମୋ ପାଇଁ କିଛି ଶିଫନ୍ ସମ୍ପୂର୍ଣ୍ଣ ପ୍ରକାରଟା ଆଣିଦେବ। ଆପଣ ସେ ଜିନିଷ ଜାଣିଛନ୍ତି ତ ଯାହାକି ସେ ବଡ଼ ମୋଜାର ପଛ ଭାଗରେ ତାର ଶୀର୍ଷରେ ସେ ଛୋଟ ବିଷୟଟି ରଖିଥାଏ? ଆଉ ମୁଁ ସ୍ତ୍ରୀ ଲୋକମାନଙ୍କର ପୋଷାକ ବିଷୟରେ କିଛି ହେଲେ ଜାଣିନଥିଲି, ତେଣୁକରି ମୁଁ ମାର୍ଗରେ ଯାଉଥିଲି ଓ କହୁଥିଲି ଶିଫନ୍ ଶିଫନ୍ ଶିଫନ୍, ଏହା ଚିନ୍ତା କରିବାକୁ ଚେଷ୍ଟା କରୁଥିଲି ଶିଫନ୍ ଶିଫନ୍ ଶିଫନ୍। କେହି ଜଣେ କହିଲେ ନମସ୍କାର ବିଲି, ମୁଁ କହିଲି ଓ ନମସ୍କାର ନମସ୍କାର ଶିଫନ୍ 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 ଶିଫନ୍। ଏବଂ ମୁଁ କୋଣରେ ପହଞ୍ଚିଲି ଏବଂ ମୁଁ ଶ୍ରୀମାନ ସ୍ପନ୍କୁ ଭେଟିଲି। ସେ କହିଲେ ଆରେ ବିଲି, କଣ ତୁମେ ଜାଣିଛ କି ଯେ ସେଇ ଡାଳଟି ବର୍ତ୍ତମାନ ସେ ଶେଷ ଜଳସ୍ରୋତ ନିରୋଧକର ପାର୍ଶ୍ୱ ଦେଇ କେଞ୍ଚ ମାରୁଛି? ମୁଁ କହିଲି ଯଥେଷ୍ଟ ନିଶ୍ଚିତ ଭାବରେ, କଣ ତା ଠିକ ଅଟେ? ମୁଁ ତେବେ ଚିନ୍ତା କଲି ଯେତେବେଳେ ମୁଁ ତାଙ୍କୁ ଛାଡ଼ିଥିଲି ସେ ଜିନିଷଟି କ'ଣ ଥିଲା, ମୁଁ ଏହା ଭୁଲି ଯାଇଥିଲି। ତେଣୁ ଥେଲମାଫର୍ଡ ନାମରେ ଜଣେ ଝିଅ ଯାହାକୁ ମୁଁ ଜାଣିଥିଲି ସେ 10 ସେଣ୍ଟ ଷ୍ଟୋରରେ କାମ କରୁଥିଲେ। ପୁଣି ମୁଁ ଜାଣିଥିଲି ଯେ ସେମାନେ ସେଠାରେ ସ୍ତ୍ରୀ ଲୋକମାନଙ୍କର ସେ ବଡ଼ ମୋଜା ବିକ୍ରି କରନ୍ତି, ତେଣୁକରି ମୁଁ ସେଠାକୁ ଗଲି। ମୁଁ କହିଲି ଥେଲମା କିପରି ଅଛ? ସେ କହିଲେ ଅଭିବାଦନ ବିଲି, ଆପଣ କେମିତି ଅଛନ୍ତି, ହୋପ୍ କିପରି ଅଛି? ଆଉ ମୁଁ କହିଲି ଭଲ ଅଛି। ମୁଁ କହିଲି ଥେଲମା ମୁଁ ହୋପ୍ ପାଇଁ ହଳେ ମୋଜା ଚାହେଁ। ସେ କହିଲେ ହୋପ୍ ମୋଜା ଚାହାନ୍ତି ନାହିଁ? ମୁଁ କହିଲି ହଁ ମହୋଦୟ, ସେ ନିଶ୍ଚିତରେ ଚାହେଁ। କହିଲେ ଆପଣଙ୍କ କହିବାର ଅର୍ଥ ସେ ବଡ଼ ମୋଜା ଷ୍ଟକିଂ? ଓ ନିଶ୍ଚିତରେ। ମୁଁ କହିଲି ତାହା ହେଉଛି ଏହା। ମୁଁ ଭାବିଲି ଓହୋ, ମୁଁ ମୋର ଅଜ୍ଞତା ଦେଖାଇଲି। ଏବଂ ସେ କହିଲେ ସେ କେଉଁ ପ୍ରକାର ଚାହାନ୍ତି। ମୁଁ ଭାବିଲି ଓହ ଓ ମୁଁ ପଚାରିଲି ତୁମର କି ପ୍ରକାର ରଖିଛ। ସେ କହିଲେ ତେବେ ଆମ ପାଖରେ ରେୟନ୍ ଅଛି। ମୁଁ ପାର୍ଥକ୍ୟ ଜାଣିନଥିଲି। ରେୟନ୍ ସିଫନ୍ ଏସବୁ ଏକ ପ୍ରକାର ଶୁଭା ଯାଉଥିଲା। ମୁଁ କହିଲି ତାହିଁ ତ ମୁଁ ଚାହେଁ। ସେ କହିଲେ ମୁଁ କହିଲି ସେଗୁଡ଼ିକରୁ ସମ୍ପୂର୍ଣ୍ଣ ପ୍ରକାର ମୋ ପାଇଁ ହଳେ ବାନ୍ଧି ଦିଅ। ଏବଂ ସେ ମୁଁ ତା ଭୁଲ କରିଦେଇଥିଲି। ଏହା କଣ ଅଟେ? ସମ୍ପୂର୍ଣ୍ଣ ଶୈଳୀ, ସମ୍ପୂର୍ଣ୍ଣ ଶୈଳୀ। ତେଣୁକରି ମୁଁ କହିଲି ମୋ ପାଇଁ ସେଗୁଡ଼ିକର ହଳେ ବାନ୍ଧି ଦିଅ। ଯେତେବେଳେ ସେ ତାହା ମୋତେ ଦେବାକୁ ଗଲେ ତାହା କେବଳ ପ୍ରାୟ 30 ସେଣ୍ଟ ମୂଲ୍ୟ ଥିଲା, 20 ସେଣ୍ଟ କିମ୍ବା 30 ସେଣ୍ଟ, ପ୍ରାୟ ଅଧା ମୂଲ୍ୟ ଥିଲା। ତେବେ ମୁଁ କହିଲି ତାହେଲେ ମୋତେ ସେଗୁଡ଼ିକରୁ 2 ହଳ ଦିଅ, ବୁଝିଲେ। ଏବଂ ମୁଁ ଘରକୁ ଫେରିଗଲି ଓ ମୁଁ କହିଲି ତୁମେ ଜାଣିଛ କି ତୁମେ ସ୍ତ୍ରୀ ଲୋକମାନେ ଦରଦାମ ମୂଲ୍ୟ କରିପାରିବା ପାଇଁ ସାରା ସହରରେ କିଣିଥାଉ। ଆପଣ ଜାଣିଛନ୍ତି ଯେ ଆପଣ କିପରି କାଉ ଭଳି ରାବିବାକୁ ପସନ୍ଦ କରନ୍ତି। ଏବଂ ମୁଁ କହିଲି ମାତ୍ର ଏଠାରେ ଦେଖ, ମୁଁ ସେହି ମୂଲ୍ୟରେ 2ଟି କିଣିଅଛି ଯେଉଁ ମୂଲ୍ୟରେ ତୁମେ 1 ହଳ କିଣିଥାଅ, ବୁଝିଲେ। ମୁଁ କହିଲି ଓହ, ତାହା ମୋର ବ୍ୟକ୍ତିଗତ ଦକ୍ଷତା ଅଟେ। ଦେଖ, ମୁଁ କହିଲି ତୁମେ ଜାଣିଛ ଥେଲମା ମୋତେ ଏସବୁ ବିକ୍ରି କଲେ। ମୁଁ କହିଲି ସେ ହୁଏତ ମୋତେ ତାହା ଅଧା ମୂଲ୍ୟରେ ନେବା ପାଇଁ ଦେଇଅଛି। ସେ ପଚାରିଲେ କଣ ତୁମେ ସିଫନ୍ ପାଇଛ? ମୁଁ କହିଲି ହଁ ମହୋଦୟା, ଏହା ତ ସବୁ ମୋତେ ଏକା ହିଁ ଶୁଭା ଯାଉଥିଲା। ମୁଁ ଜାଣିନଥିଲି ଯେ କୌଣସି ପାର୍ଥକ୍ୟ ଅଛି। ଏବଂ ସେ ମୋତେ କହିଲେ ବିଲି, ମୋତେ ଟିକେ ବିଚିତ୍ର ପରି ଚିନ୍ତା ହେଲା ଯେତେବେଳେ ସେ ଫୋର୍ଟ ୱେନ୍ରେ ପହଞ୍ଚିଲେ ତାଙ୍କୁ ଆଉ ଏକ ହଳେ ବଡ ଷ୍ଟକିଂ ମୋଜା ନେବାକୁ ପଡିଲା। ସେ କହିଲେ ମୁଁ ସେଗୁଡ଼ିକୁ ତୁମ ମାଙ୍କୁ ଦେଇ କହିଲେ ସେଗୁଡ଼ିକ ବୟସ୍କ ମହିଳାମାନଙ୍କ ପାଇଁ ଅଟେ। କହିଲେ ମୁଁ ଦୁଃଖିତ ଯେ ମୁଁ ତାହା କଲି। ଆଉ ମୁଁ କହିଲି ଓହ, ତା ଠିକ୍ ଅଛି ପ୍ରିୟେ। ଆଉ ସେ କହିଲେ ତେବେ ଏକାକି ରହିବ ନାହିଁ ନାହିଁ। ଏବଂ ସେ କହିଲେ ସେ ଜାଣିନଥିଲେ ଯେ ଯାହା ସେ ସମୟଠାରୁ ନେଇ କିଛି ଘଣ୍ଟା ମଧ୍ୟରେ ଘଟିବାକୁ ଯାଉଥିଲା। ଏବଂ ମୁଁ ତାଙ୍କ ପ୍ରିୟ ହାତ ଧରି ରହିଥିଲି ଯେତେବେଳେ ପରମେଶ୍ୱର ଦୂତମାନେ ତାହାଙ୍କୁ ନେଇଯାଇଥିଲେ। ମୁଁ ଘରକୁ ଫେରିଗଲି। ମୁଁ କଣ କରିବି ଜାଣିନଥିଲି। ମୁଁ ରାତ୍ରିରେ ସେଠାରେ ଶୋଇଥିଲି ଏବଂ ମୁଁ ଶୁଣିବାକୁ ପାଇଲି, ମୁଁ ଭାବୁଛି ଏହା ଏକ ଛୋଟ ମୂଷା ଥିଲା, ପୁରୁଣା ଚୁଲି ଭିତରେ ରହିଥିଲା ଯେଉଁଠାରେ ଆମର କିଛି କାଗଜପତ୍ର ଥିଲା। ଏବଂ ମୁଁ ମୋର ପାଦ ସାହାଯ୍ୟରେ କବାଟ ବନ୍ଦ କରିଦେଲି ଆଉ ସେଠାରେ ପଛରେ ତାଙ୍କର ଲମ୍ବା ପୋଷାକ ଝୁଲି ରହିଥିଲା ଏବଂ ସେ ସଭାଗାରରେ ସେଠାରେ ପଡ଼ି ରହିଲି। ଆଉ ଅଳ୍ପ ସମୟ ଭିତରେ କେହି ଜଣେ ମୋତେ ଡାକିଲେ ବିଲି, ଏବଂ ଏହା ଭାଇ ଫ୍ରାଙ୍କ ବ୍ରୟ ଥିଲେ। ସେ କହିଲେ ତୁମର ଶିଶୁ ମୃତ୍ୟୁଶଯ୍ୟାରେ ଅଛି। ମୁଁ କହିଲି ମୋର ଶିଶୁ? କହିଲେ ହଁ, ଶ୍ୟାରନ୍ ରୋଜ। କହିଲେ ଡଗ୍ ବର୍ତ୍ତମାନ ସେଠାରେ ଅଛନ୍ତି ଏବଂ କହିଲେ ସେ ଯକ୍ଷ୍ମା ମେନିଞ୍ଜାଇଟିସ୍ ରୋଗରେ ଆକ୍ରାନ୍ତ, ସେ ଏହାକୁ ତା ମା ଠାରୁ ପାଇଅଛି ଏବଂ କହିଲେ ସେ ମୃତ୍ୟୁଶଯ୍ୟାରେ। ମୁଁ କାର୍ରେ ବସିଲି, ସେଠାକୁ ଗଲି ଏବଂ ସେଠାରେ ସେ ଥିଲା, ସେ ଛୋଟ ମଧୁର ପ୍ରାଣଟି। ଏବଂ ସେମାନେ ତାଙ୍କୁ ଚଞ୍ଚଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କୁ ଦେଖା କରିବାକୁ ବାହାରିଲି। ସାମ୍ ଆସି କହିଲେ ବିଲି, ତୁମେ ସେହି କୋଠରୀକୁ ଯାଅ ନାହିଁ, ତୁମକୁ ବିଲି ପଲ ବିଷୟରେ ଚିନ୍ତା କରିବାକୁ ଅଛି। କହିଲେ ଶ୍ୟାରନ୍ ମୃତ୍ୟୁଶଯ୍ୟାରେ। ମୁଁ କହିଲି ଡକ୍, ମୋତେ ମୋ ଶିଶୁକୁ ଦେଖିବାକୁ ଅଛି। ସେ କହିଲେ ନା, ତୁମେ ଭିତରକୁ ଯାଇପାର ନାହିଁ। କହିଲେ ସେ ମେନିଞ୍ଜାଇଟିସ୍ ରୋଗରେ ଆକ୍ରାନ୍ତ ବିଲି, ଏବଂ ତୁମେ ଏହାକୁ ବିଲିପଲକୁ ସଂକ୍ରମିତ କରିଦେବ। ଏବଂ ସେ ବାହାରକୁ ବାହାରିଯିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କଲି। ମୁଁ ତାଙ୍କୁ ମରୁଥିବାର ଦେଖିବାଟା ସହିପାରିଲି ନାହିଁ ଏବଂ ତାଙ୍କ ମା ସେଠାରେ କବର ପ୍ରାପ୍ତ ନିମନ୍ତେ ସେ ପ୍ରତିଷ୍ଠାନରେ ରହିଥିଲେ। ମୁଁ ଆପଣମାନଙ୍କୁ କହୁଅଛି, ଜଣେ ଅପରାଧୀର ମାର୍ଗ କଠିନ ଅଟେ। ଆଉ ମୁଁ ଗଲି ଦ୍ୱାରରୁ ଚୁପ୍ କରି ଭିତରକୁ ଖସିଗଲି ଏବଂ ଯେତେବେଳେ ସାମ୍ ବାହାରିଗଲି ଏବଂ ନର୍ସ ବାହାରକୁ ପଳାଇଲେ, ମୁଁ ତଳ ଭୂଗର୍ଭସ୍ଥ କୋଠରୀକୁ ଗଲି। ଏହା ଏକ ସାନ ଡାକ୍ତରଖାନା ଥିଲା। ସେ ଏକ ବିଚ୍ଛିନ୍ନ ସ୍ଥାନରେ ରଖାଯାଇଥିଲା ଏବଂ ମାଛିମାନେ ତାର ଛୋଟ ଆଖି ଉପରେ ବୁଲୁଥିଲେ ଏବଂ ସେମାନଙ୍କର ଏକ ଛୋଟ, ଯାହାକୁ ଆମେ ଏକ ମଶା ଦଣ୍ଡ କିମ୍ବା ତାଙ୍କ ଆଖି ଉପରେ ଅଳ୍ପ ଜାଲି ପରିକା ଥିଲା, ଆଉ ସେ ଅଳ୍ପ ପେଶୀ ସଂକୋଚନ ସାହାଯ୍ୟରେ ତାର ଛୋଟ ମୋଟ ଗୋଡ଼ ସେହିପରି ଉପରକୁ ଏବଂ ତଳକୁ ଗତି କରୁଥିଲା ଏବଂ ତାର ଛୋଟ ହାତ ଗୁଡିକ ସେ ପେଶୀ ସଂକୋଚନ ସାହାଯ୍ୟରେ। ଏବଂ ମୁଁ ତାହାକୁ ଅନାଇଲି ଏବଂ ସେ ପ୍ରାୟ 8 ମାସର ଅତ୍ୟନ୍ତ ସୁନ୍ଦର ହେବା ନିମନ୍ତେ ଯଥେଷ୍ଟ ବଡ଼ ଥିଲା ଏବଂ ତାଙ୍କ ମା ତାଙ୍କୁ ସେ ଛୋଟ 3 କୋଣ ବିଶିଷ୍ଟ ବସ୍ତୁ ସହିତ ସେଠାରେ ରଖୁଥିଲେ। ଆପଣ ଜାଣନ୍ତି, ଅଗଣାରେ ଯେତେବେଳେ ମୁଁ ଆସିଥାଏ ଏବଂ ମୁଁ ପେକାଳି ବଜାଇଥାଏ ଏବଂ ସେ କରିଥାଏ ଗୁ 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 ଗୁ, ଆପଣ ଜାଣନ୍ତି ମୋ ପାଖକୁ ଆସିବା ପାଇଁ। ସେଠାରେ ମୋର ପ୍ରିୟତମା ପଡି ରହିଥିଲା, ମୃତ୍ୟୁବରଣ କରୁଥିଲା। ମୁଁ ତା ଆଡକୁ ଚାହିଁଲି ଏବଂ ମୁଁ କହିଲି, ଶେରି, ତୁମେ ବାପାଙ୍କୁ ଜାଣିଛ? ତୁମେ ବାପାଙ୍କୁ ଜାଣିଛ ଶେରି? ଏବଂ ଯେତେବେଳେ ସେ ଅନାଇଲା, ସେ ଏତେ ପୀଡିତ ଥିଲା ଯେପରିକି ସେ ସାନ ସାନ ନୀଳ ସୁନ୍ଦର ଆଖି ଗୁଡିକ ମଧ୍ୟରୁ ଗୋଟିଏ ବଙ୍କା ହୋଇଯାଇଥିଲା। ଏହା ମୋ ହୃଦୟକୁ ମୋ ଭିତରୁ ବିଦୀର୍ଣ୍ଣ କରିଦେବା ପରି ହୋଇଥିଲା। ମୁଁ ଆଣ୍ଠୁ ମାଡି ପଡିଲି। ମୁଁ କହିଲି, ହେ ପ୍ରଭୁ, ମୁଁ କଣ କରିଅଛି? କଣ ମୁଁ ରାସ୍ତାର କୋଣରେ ଠିଆ ହୋଇ ସୁସମାଚାର ପ୍ରଚାର କରିନାହିଁ? ମୁଁ ଯାହା ସବୁ କରିବାକୁ ଜାଣେ ତାହା ସବୁ ମୁଁ କରିଅଛି। ଏହାକୁ ମୋ ବିରୁଦ୍ଧରେ ଧର ନାହିଁ। ମୁଁ ସେହି ଲୋକମାନଙ୍କୁ କେବେ ବି ଆବର୍ଜନା ବୋଲି କହିନାହିଁ। ଏହା ତ ସେ ଥିଲେ ଯିଏକି ସେହି ଲୋକମାନଙ୍କୁ ଆବର୍ଜନା ବୋଲି କହିଥିଲେ। ମୁଁ କହିଲି, ମୁଁ ଦୁଃଖିତ ଯେ ଏହା ସବୁ ଘଟିଲା, ମୋତେ କ୍ଷମା କରିଦିଅ, ମୋ ଛୁଆକୁ ନିଅ ନାହିଁ ନାହିଁ। ଆଉ ମୁଁ ପ୍ରାର୍ଥନା କରୁଥିବା ସମୟରେ ଏପରି ଦିଶିଲା ଯେ ଏକ କଳା, ଯେପରିକି ଏକ କଳା ପର୍ଦ୍ଦା କିମ୍ବା କପଡ଼ା ତଳକୁ ଆସିଲା। ମୁଁ ଜାଣିଲି ଯେ ସେ ମୋତେ ମନା କରିଦେଇଛନ୍ତି। ତେବେ ମୋ ଜୀବନର ସବୁଠୁ କଠିନ ଏବଂ ସବୁଠୁ ଦୁଃଖମୟ ସମୟ ଥିଲା, ଯେତେବେଳେ ମୁଁ ଉଠି ତାହା ଆଡ଼କୁ ଚାହିଁଲି ଆଉ ମୁଁ ଭାବିଲି ଶୈତାନ ମୋ ମନ ଭିତରେ ଆଣିଲା। ତେବେ ତୁମର କହିବାର ଅର୍ଥ ଯେ ତୁମେ ଯେପରି ଭାବରେ କଷ୍ଟରେ ପ୍ରଚାର କରିଅଛ ଏବଂ ତୁମେ ଯେପରି ଭାବରେ ଜୀବନଯାପନ କରିଅଛ ଏବଂ ବର୍ତ୍ତମାନ ଯେତେବେଳେ ଏହା ତୁମର ନିଜର ଶିଶୁ ବିଷୟରେ ଆସିଲା, ସେ ତୁମକୁ ପ୍ରତ୍ୟାଖ୍ୟାନ କରିଦେଲେ। ତେବେ ମୁଁ କହିଲି ତାହା ଠିକ, ଯଦି ସେ ମୋ ଶିଶୁକୁ ବଞ୍ଚାଇ ପାରନ୍ତି ନାହିଁ ତେବେ ମୁଁ କରିପାରେ ନାହିଁ। ମୁଁ ଅଟକି ଗଲି, ମୁଁ କଣ କରିବି ତାହା ଜାଣି ହିଁ ନଥିଲି। ତାପରେ ମୁଁ ଏହା କହିଲି, ମୁଁ କହିଲି ପ୍ରଭୁ ତୁମେ ମୋତେ ତାହାଙ୍କୁ ଦେଇଥିଲ ଏବଂ ତୁମେ ତାହାଙ୍କୁ ନେଇଗଲ, ପ୍ରଭୁଙ୍କର ନାମ ଧନ୍ୟ ହେଉ। ଯଦି ତୁମେ ମୋତେ ସୁଦ୍ଧା ନେଇଯାଅ ତଥାପି ମୁଁ ତୁମକୁ ପ୍ରେମ କରିବି। ଏବଂ ମୁଁ ମୋ ହାତ ତାଙ୍କ ଉପରେ ରଖିଲି, ମୁଁ କହିଲି ପ୍ରିୟତମ ତୁମକୁ ଆଶୀର୍ବାଦ କରନ୍ତୁ, ବାପା ତୁମକୁ ଲାଳନ ପାଳନ କରିବାକୁ ଚାହୁଁଥିଲେ, ମୋର ସମସ୍ତ ହୃଦୟ ସହିତ ମୁଁ ତୁମକୁ ପାଳନ କରିବାକୁ ଚାହୁଁଥିଲି ଏବଂ ଏଇଥିପାଇଁ ପାଳିବାକୁ ଚାହୁଁଥିଲି ଯେ ତୁମେ ପ୍ରଭୁଙ୍କୁ ପ୍ରେମ କର। ମାତ୍ର ପ୍ରିୟ ସ୍ୱର୍ଗଦୂତ ମାନେ ତୁମ ପାଇଁ ଆସୁଛନ୍ତି, ବାପା ତୁମର ଛୋଟ ଶରୀରକୁ ତଳକୁ ନେଇ ମାଙ୍କ କୋଳରେ ଶୁଆଇ ଦେବେ, ମୁଁ ତୁମକୁ ତାହାଙ୍କ ସହିତ ସମାଧି ଦେବି। କୌଣସି ଏକ ଦିନ ବାପା ତୁମକୁ ଭେଟିବେ, ତୁମେ କେବଳ ସେଠାରେ ଉପରେ ମାଙ୍କ ସହିତ ଅପେକ୍ଷା କରିଥାଅ। ଯେତେବେଳେ ତାର ମା ମୃତ୍ୟୁବରଣ କରୁଥିଲେ ସେ କହିଥିଲେ ଶେଷ ଶବ୍ଦ, ସେ କହିଲେ ବିଲ୍ ପ୍ରଚାର କ୍ଷେତ୍ରରେ ରହିଥିବ। ମୁଁ କହିଲି ମୁଁ ରହିବି, ମୁଁ କହିଲି ଯଦି ମୁଁ ପ୍ରଚାର କ୍ଷେତ୍ରରେ ରହିଥାଏ ଯେତେବେଳେ ସେ ଆସନ୍ତି ତାହେଲେ ମୁଁ ପିଲାମାନଙ୍କୁ ନେବି ଏବଂ ସାକ୍ଷାତ କରିବି, ଯଦି ମୁଁ ନଥାଏ ତେବେ ମୁଁ ତୁମ କଡ଼ରେ ସମାଧି ପାଇବି ଏବଂ ତୁମେ ସେହି ମହାନ ଫାଟକର ଡାହାଣ ପାର୍ଶ୍ୱକୁ ଯିବ ଏବଂ ଯେତେବେଳେ ତୁମେ ସେ ସମସ୍ତଙ୍କୁ ଭିତରକୁ ଆସିବାର ଦେଖିବ ସେଠାରେ ଛିଡ଼ା ହେବ ଏବଂ ଉଚ୍ଚ ପାଟିରେ ଚିତ୍କାର କରିବା ଆରମ୍ଭ କରିବ, ବିଲ୍ ବିଲ୍ ବିଲ୍, ଯେତିକି ଉଚ୍ଚ ସ୍ୱରରେ ତୁମେ କରିପାରିବ ମୁଁ ତୁମକୁ ସେଠାରେ ଭେଟିବି। ମୁଁ ତାକୁ ବିଦାୟ ଚୁମ୍ବନ ଦେଲି। ମୁଁ ଆଜି ଯୁଦ୍ଧ କ୍ଷେତ୍ରରେ ଅଛି, ତାହା ପ୍ରାୟ 20 ବର୍ଷ ପୂର୍ବର କଥା ଅଟେ। ମୋ ନିଜ ପତ୍ନୀଙ୍କ ସହ ମୋ ସାକ୍ଷାତକାର ଅଛି, ମୁଁ ତାଙ୍କୁ ଭେଟିବାକୁ ଯାଉଅଛି ଏବଂ ମୁଁ ଛୋଟ ଶିଶୁକୁ ନେଲି ଯେତେବେଳେ ସେ ମରିଗଲା ଓ ତାକୁ ମାର ବାହୁରେ ରଖିଦେଲି ଏବଂ ଆମେ ଏହାକୁ କବରଖାନାକୁ ନେଇଗଲୁ ଏବଂ ମୁଁ ସେଠାରେ ଭାଇ ସ୍ମିଥକୁ, ଯିଏକି ଜଣେ ମେଥଡିଷ୍ଟ ପ୍ରଚାରକ ଅଟନ୍ତି, କବର ବିଷୟ ପ୍ରଚାର କରୁଥିବାର ଶୁଣିବାକୁ ଛିଡ଼ା ହେଲି। ପାଉଁଶରେ ପାଉଁଶ ଏବଂ ଧୂଳିରେ ଧୂଳି ମିଶୁ, ଆଉ ମୁଁ ଭାବିଲି ହୃଦୟରୁ ହୃଦୟ ମିଶୁ, ସେଠାରେ ସେ ଚାଲିଗଲା। ଏହାର କିଛି ଦିନ ଉତ୍ତାରେ ମୁଁ ଗୋଟେ ଦିନ ସକାଳେ ସାନ ବିଲିକୁ ନେଇକି ଗଲି। ସେ ଏକ ଅଳ୍ପ ସାନ ପିଲା ଥିଲା, ସେଥିପାଇଁ ସେ ମୋ ସହିତ ଲାଗି ରହିଥାଏ ଏବଂ ମୁଁ ତା ସହିତ ଲାଗି ରହିଥାଏ। ମୋତେ ତା ପାଇଁ ଉଭୟ ବାପା ଏବଂ ମା ଉଭୟ ହେବାକୁ ପଡିଲା। ତାର ଛୋଟ ବୋତଲକୁ ନେଇ ଆମେ ତାର ଦୁଗ୍ଧକୁ ଗରମ ରଖିବା ପାଇଁ ରାତିରେ ନିଆଁ ଲଗାଇବା ନିମନ୍ତେ ସକ୍ଷମ ନଥିଲୁ ଏବଂ ମୁଁ ତାହାକୁ ମୋ ପିଠି ତଳେ ରଖିଦିଏ ଓ ଏହାକୁ ମୋ ଶରୀରର ଉତ୍ତାପରେ ଗରମ ରଖିଥାଏ। ଆମେ ସାଙ୍ଗମାନଙ୍କ ପରି ଏକାଠି ଲାଗି ରହିଅଛୁ ଏବଂ ଏହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଯେତେବେଳେ ମୁଁ କ୍ଷେତ୍ରରୁ ଚାଲିଯାଏ, ମୁଁ ତାହାଙ୍କ ହାତରେ ବାକ୍ୟ ଦେଇ ଏବଂ କହିବାକୁ ଚାହେଁ ଯାଅ ବୋଲି, ତୁମେ ଏହା ସହିତରେ ରୁହ। କେତେକ ଲୋକ ଆଶ୍ଚର୍ଯ୍ୟ କରନ୍ତି ଯେ ମୁଁ ତାହାକୁ ସଦାବେଳେ ମୋ ସହିତରେ କାହିଁକି ରଖିଛି, ମୁଁ ତାହାକୁ ଛାଡ଼ିପାରେ ନାହିଁ। ଏପରିକି ସେ ବିବାହିତ ଅଟନ୍ତି, ମାତ୍ର ମୋର ଏବେ ସୁଦ୍ଧା ମନେ ଅଛି ଯେ ସେ ମୋତେ କହିଥିଲେ ତାହା ସହିତରେ ରହିବ, ଆଉ ଆମେ ସାଙ୍ଗମାନଙ୍କ ଭଳିଆ ଏକାଠି ଲାଗି ରହିଛୁ। ମୋର ମନେ ଅଛି ଯେ ନଗରକୁ ଯାଇଥିବା ବେଳେ ସେହି ବୋତଲକୁ ମୁଁ ବାହୁ ତଳେ ରଖିଥାଏ, ସେ କାନ୍ଦିବାକୁ ଆରମ୍ଭ କରିଦିଏ। ଗୋଟେ ରାତ୍ରି ସେ ଆମେମାନେ ପଛପଟ ଅଗଣାରେ ବୁଲୁଥିଲୁ, ଯେଉଁଠାରେ କି ଠିକ ଯେତେବେଳେ ସେ ତାହାକୁ ଜନ୍ମ ଦେବାକୁ ଯାଉଥିଲେ, ସେ ଅଣନିଶ୍ୱାସୀ ହେଉଥିଲେ ଏବଂ ମୁଁ, ଆପଣ ଜାଣନ୍ତି, କେବଳ ଏକ ଝିଅ ମାତ୍ର, ଏବଂ ମୁଁ ପଛପଟ ଅଗଣାରେ ଥିବା ସେ ପୁରୁଣା ଓକ୍ ଗଛରୁ ଆଗପଛ ହୋଇ ବୁଲୁଥିଲି ଏବଂ ସେ ତାହାର ମା ପାଇଁ କାନ୍ଦୁଥିଲା ଏବଂ ତାହାକୁ ନେଇକରି ଯିବା ପାଇଁ ମୋ ପାଖରେ କୌଣସି ମା ନଥିଲା। ମୁଁ ତାହାକୁ କୋଳ କରୁଥାଏ, ମୁଁ କହୁଥାଏ ଓ ପ୍ରିୟ, ମୁଁ କହିଲି। ସେ କହିଲା, ବାପା ମୋର ମା କେଉଁଠାରେ, ତୁମେ କଣ ତାହାକୁ ସେ ଭୂମିରେ ରଖିଦେଇଛ କି? ମୁଁ କହିଲି, ନା ପ୍ରିୟ, ସେ ଠିକ ଅଛନ୍ତି, ସେ ଉପରେ ସ୍ୱର୍ଗରେ ଅଛନ୍ତି। ଏବଂ ସେଠାରେ କିଛି କହିଲା, ଦିନେ ଅପରାହ୍ନରେ ତାହା ମୋତେ ମାରିଦେବା ଭଳି କଲା। ସେ କାନ୍ଦୁଥିଲା, ତାହା ଅତି ବିଳମ୍ବିତ ସନ୍ଧ୍ୟାରେ ଥିଲା, ଆଉ ମୁଁ ତାକୁ ମୋ ପିଠି ପଛରେ ଏପରି ଲଦି ଦେଇଥିଲି, ତାହାକୁ ମୋ କାନ୍ଧ ଉପରେ ରଖିଥିଲି ଓ ଏହିପରି ଭାବରେ ପିଠିରେ ଥପଥପେଇ ଦେଉଥିଲି। ଆଉ ସେ କହିଲା, ବାପା ଦୟାକରି ଯାଅ ଓ ମାଆକୁ ଘେନି ଏଠାକୁ ନେଇଆସ। ଏବଂ ମୁଁ କହିଲି, ପ୍ରିୟରେ ମୁଁ ମାଆକୁ ଆଣିପାରିବି ନାହିଁ, ଯୀଶୁ କହିଲା। ତେବେ ଯୀଶୁଙ୍କୁ କୁହ ଯେ ସେ ମୋତେ ମୋର ମାଆକୁ ପଠାଇବେ, ମୁଁ ତାହାଙ୍କୁ ଚାହେଁ। ଆଉ ମୁଁ କହିଲି, ହୋ ପ୍ରିୟ, ମୁଁ ଏବଂ ତୁମେ କୌଣସି ସମୟରେ ତାଙ୍କୁ ଦେଖିବାକୁ ଯିବା। ଆଉ ସେ ଅଟକି ଗଲା, କହିଲା, ବାପା, କହିଲି ହଁ, କହିଲା, ମୁଁ ସେଠାରେ ସେ ମେଘ ଉପରେ ମାଙ୍କୁ ଦେଖିଲି, ମୋ ପ୍ରଭୁ ତାହା ମୋତେ ମାରିବା ପରି କରି ପକେଇଲା। ମୁଁ ଭାବିଲି, ମୋ ପ୍ରଭୁ, ମୁଁ ସେଠାରେ ସେଇ ମେଘ ଉପରେ ମାଙ୍କୁ ଦେଖିଲି। ମୁଁ ପ୍ରାୟ ଚେତଶୂନ୍ୟ ହୋଇଗଲି। ମୁଁ ସେଇ ଛୋଟ ପିଲାକୁ ମୋ ବକ୍ଷ ସ୍ଥଳରେ ଏପରି ଭାବରେ ଆଲିଙ୍ଗନ କଲି ଏବଂ ମୋ ମୁଣ୍ଡକୁ ତଳେ କରି ଚାଲିଗଲି। ଦିନ ଗଡ଼ିଲା, ମୁଁ ଏହାକୁ ଭୁଲି ପାରିଲି ନାହିଁ। ମୁଁ କାମ କରିବାକୁ ଚେଷ୍ଟା କଲି, ଘରକୁ ଫେରି ପାରିଲି ନାହିଁ, ଏହା ଆଉ ଘର ନଥିଲା ଆଉ ମୁଁ ରହିବାକୁ ଚାହୁଁଥିଲି। ଆମ ପାଖରେ କିଛି ନଥିଲା, କେବଳ ସେ ଭଙ୍ଗା ପୁରୁଣା ଆସବାବପତ୍ର ଥିଲା, ମାତ୍ର ଏହା ତ ଏପରି କିଛି ଥିଲା ଯାହାକୁ ସେ ଏବଂ ମୁଁ ଏକତ୍ର ଉପଭୋଗ କରିଥିଲୁ ଏହା ଘର ଥିଲା
ଏବଂ ମୋର ମନେ ଅଛି ଦିନେ ମୁଁ ଲୋକସେବା ଆୟୋଗରେ କାମ କରିବାକୁ ଚେଷ୍ଟା କରୁଥିଲି। ମୁଁ ଏକ ପୁରୁଣା ମାଧ୍ୟମିକ ବିଜୁଳି ତାର ଠିକ କରିବାକୁ ଯାଇଥିଲି। ତାହା ଝୁଲୁଥିଲା। ଏହା ଅତି ସକାଳର ସମୟ ଥିଲା ଆଉ ମୁଁ ଏହି ବତୀଖୁଣ୍ଟ ଉପରକୁ ଚଢ଼ିଥିଲି
ଏବଂ ମୁଁ ସେହି ଶିଶୁଟିକୁ ମନେ ପକାଇବାରୁ କ୍ଷାନ୍ତ ହୋଇପାରୁନଥିଲି। ମୁଁ ମୋ ପତ୍ନୀର ଚାଲିଯିବାଟା ଦେଖିପାରୁଥିଲି, ମାତ୍ର ସେ ଶିଶୁର ଚାଲିଯିବାଟା ସେ ସାନ ପିଲା ଏବଂ ମୁଁ ସେଠାରେ ଥିଲି ଆଉ ମୁଁ ଗୀତ ଗାଉଥିଲି। ବହୁତ ଦୂର ପାହାଡ଼ ଉପରେ ଏକ ପୁରୁଣା କ୍ଷତବିକ୍ଷତ କୃଷ ଛିଡ଼ା ହୋଇଅଛି ଏବଂ ପ୍ରାଥମିକ ବିଜୁଳି ତାରଗୁଡ଼ିକ ଟ୍ରାନ୍ସଫର୍ମରକୁ ଯାଇଥିଲା ଓ ସେଠାରୁ ବାହାରି ଆପଣ ଜାଣନ୍ତି ମାଧ୍ୟମିକକୁ ଯାଇଥିଲା ଏବଂ ମୋର ସେଠାରେ ଏହା ଉପରେ ଝୁଲି ରହିଥିଲା ଏବଂ ମୁଁ ଦେଖିବାକୁ ଗଲି ଆଉ ସୂର୍ଯ୍ୟ ମୋ ପଛରେ ଆସୁଥିଲା ଏବଂ ସେଠାରେ ମୋର ହାତ ବିସ୍ତାରିତ ଥିଲା ଏବଂ ସେ କୃଷର ଚିହ୍ନ ସେ ପାହାଡ଼ ଉପରେ ଥିଲା। ମୁଁ ଚିନ୍ତା କଲି, ହଁ ଏହା ମୋର ପାପ ହିଁ ଅଟେ ଯାହାକି ତାଙ୍କୁ ସେଠାରେ ରଖିଥିଲା। ମୁଁ କହିଲି, ସାରନ୍ ପ୍ରିୟ, ବାପା ତୁମକୁ ବ୍ୟାକୁଳତାର ସହିତ ଦେଖିବାକୁ ଚାହାନ୍ତି। ପ୍ରିୟ, କିପରି ମୁଁ ତୁମକୁ ଆଉ ଥରେ ମୋ କୋଳରେ ଧରିବାକୁ ଚାହେଁ। ତୁମେ ପ୍ରିୟ ଛୋଟ ସାନ ଝିଅ, ମୁଁ ମୋ ନିଜ ଚିନ୍ତାରେ ହଜିଗଲି। ତା ଅନେକ ସପ୍ତାହ ହୋଇଯାଇଥିଲା। ମୁଁ ମୋର ହାତରେ ପିନ୍ଧା ହୋଇଥିବା ରବର ଗ୍ଲୋଭକୁ ବାହାର କରିଦେଲି। ମୋ ଠିକ ପାଖ ଦେଇ 2300 ଭୋଲ୍ଟ ବିଜୁଳି ପ୍ରବାହିତ ହେଉଥିଲା। ମୁଁ ମୋ ରବର ହାତ ପିନ୍ଧା ଗ୍ଲୋଭଟିକୁ ବାହାର କରିଦେଲି। ମୁଁ କହିଲି, ହେ ପରମେଶ୍ୱର, ମୁଁ ଏହା କରିବାକୁ ଘୃଣା କରେ, ମୁଁ ଜଣେ ଭୀରୁ ଅଟେ। ମାତ୍ର ସେରି ବାପା ତୁମକୁ ଏବଂ ମାଙ୍କୁ ଅଳ୍ପ କିଛି ମିନିଟରେ ଦେଖା କରିବାକୁ ଯାଉଛନ୍ତି। ସେଇ 2300 ଉପରେ ମୋ ହାତ ରଖିବା ପାଇଁ ନିଜର ଗ୍ଲୋଭ ଟାଣିବା ଆରମ୍ଭ କଲି। ଏହା ଭାଙ୍ଗିଦେବ କାହିଁକି, ଏପରିକି ଆପଣଙ୍କ ଭିତରେ ରକ୍ତ ସୁଦ୍ଧା ରହିବ ନାହିଁ। ତେଣୁକରି ମୁଁ ସେହି ଗ୍ଲୋଭକୁ ଟାଣିବାକୁ ଆରମ୍ଭ କଲି ଏବଂ କିଛି ଗୋଟାଏ ଘଟିଲା। ଯେତେବେଳେ ମୁଁ ଚେତାକୁ ଆସିଲି, ସେତେବେଳେ ମୁଁ ଭୂମି ଉପରେ ବସି ମୋ ହାତକୁ ଏହିପରି ଭାବରେ ମୋ ମୁହଁରେ କରି କାନ୍ଦୁଥିଲି। ଏହା ପରମେଶ୍ୱରଙ୍କ ଅନୁଗ୍ରହ ଥିଲା, ଅନ୍ୟଥା ମୁଁ ଏଠାରେ ଏକ ଆରୋଗ୍ୟକାରୀ ସେବା କରୁନଥାନ୍ତି। ମୁଁ ତା ବିଷୟରେ ସୁନିଶ୍ଚିତ ଅଟେ। ଏହା ତ ସେ ତାଙ୍କର ବରଦାନକୁ ସୁରକ୍ଷା କରୁଥିଲେ, ମୋତେ ନୁହେଁ। ମୁଁ ଘରକୁ ଯିବାକୁ ଆରମ୍ଭ କଲି। ମୁଁ ଛାଡ଼ିଦେଲି ମୋ ଉପକରଣ ଗୁଡ଼ିକୁ ଅଲଗା ଥୋଇଦେଲି ଏବଂ ଫେରିକି ଗଲି। ମୁଁ କହିଲି, ମୁଁ ଘରକୁ ଯାଉଅଛି। ମୁଁ ଘର ଆଖପାଖରେ ପହଞ୍ଚିଲି ଏବଂ ମୁଁ ଘରେ ଆସିଥିବା ଚିଠି ପତ୍ରକୁ ଉଠାଇଲି। ଏକ ପ୍ରକାର ଥଣ୍ଡା ଥିଲା ଏବଂ ମୁଁ ଭିତରକୁ ଗଲି। ଆମର ଗୋଟିଏ ଛୋଟ କୋଠରୀ ଥିଲା। ମୁଁ ସେଠାରେ ଏକ ଛୋଟ ଖଟ ଉପରେ ଶୋଇଥିଲି ଏବଂ ତୁଷାର ପଡୁଥିଲା ଏବଂ ସେ ପୁରୁଣା ଚୁଲି। ମୁଁ ଚିଠି ନେଲି ଏବଂ ମୁଁ ଚିଠିକୁ ଦେଖିଲି ଏବଂ ସେଠାରେ ପ୍ରଥମ ବିଷୟ ଯାହା ଥିଲା ତାହା ହେଲା ତାଙ୍କର ଅଳ୍ପ ଖ୍ରୀଷ୍ଟମାସ ସଞ୍ଚୟ 80 ସେଣ୍ଟ ସୁଶ୍ରୀ ସାରନ୍ ରୋଜ୍ ବ୍ରାନା। ସେଠାରେ ତା ପୁଣି ଥରେ ସବୁକିଛି ଥିଲା। ମୁଁ କ୍ଷେତ୍ର ରକ୍ଷକ ରହି ଆସିଥିଲି। ମୁଁ ସେଠାରେ ହାତ ମାରି ବନ୍ଧୁକ ଖୋଳରୁ ବନ୍ଧୁକକୁ ପିସ୍ତଲକୁ ବାହାର କଲି। ମୁଁ କହିଲି, ପ୍ରଭୁ, ମୁଁ ଆଉ ଆଗକୁ ଯାଇପାରିବି ନାହିଁ। ମୁଁ ମରୁଅଛି। ମୁଁ ବହୁତ କଷ୍ଟ ପାଉଅଛି। ମୁଁ ବନ୍ଧୁକରେ ତାହାର ଘୋଡ଼ାକୁ ଟାଣିଲି, ଏହାକୁ ମୋ ମୁଣ୍ଡରେ ଥୋଇଲି। ସେ ଅନ୍ଧାର କୋଠରୀରେ ସେ ଖଟ ଉପରେ ଆଣ୍ଠୁ ମାଡ଼ି ବସି ପଡ଼ିଲି। ମୁଁ କହିଲି, ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ମାନ୍ୟ ହେଉ, ତୁମ୍ଭ ରାଜ୍ୟ ଆସୁ, ତୁମ୍ଭ ଇଚ୍ଛା ସଫଳ ହେଉ। ଏବଂ ମୁଁ ସତ ଚେଷ୍ଟା କଲି ଏବଂ ମୁଁ ସେ ବନ୍ଧୁକର ଘୋଡ଼ାକୁ ଯଥାସମ୍ଭବ ଚିପିଲି। ମୁଁ କହିଲି, ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜିର ଦିନର ଆମର ଆହାର ଆମକୁ ଦିଅ ଏବଂ ଏହା ଫୁଟିଲା ନାହିଁ। ଏବଂ ମୁଁ ଭାବିଲି, ହେ ପରମେଶ୍ୱର, କଣ ତୁମେ ମୋତେ ଖଣ୍ଡ ଖଣ୍ଡ କରି ବିଦୀର୍ଣ୍ଣ କରୁଅଛ କି? ମୁଁ କଣ କରିଅଛି? ତୁମେ ମୋତେ ମରିବାକୁ ସୁଦ୍ଧ ଦେଉନାହୁଁ। ଆମ ବନ୍ଧୁକୁ ତଳକୁ ଫୋପାଡ଼ି ଦେଲି ଏବଂ ତା ଫୁଟିଲା ଏବଂ କୋଠରୀ ଭିତରେ ଗୁଳି ଚାଲିଲା। ମୁଁ କହିଲି, ହେ ପରମେଶ୍ୱର, ମୁଁ କାହିଁକି ମରିଯାଇ ଏଥିରୁ ବାହାରି ପାରୁନାହିଁ? ମୁଁ ଆଗକୁ ଯାଇପାରୁନାହିଁ। ତୁମକୁ ମୁଁ ପ୍ରତି କିଛି କରିବାକୁ ପଡିବ। ଏବଂ ମୁଁ ତଳେ ପଡି ସେଠାରେ ଥିବା ମୋର ଛୋଟ ପୁରୁଣା ମଇଳା ବିଛଣା ଉପରେ କାନ୍ଦିବାକୁ ଲାଗିଲି। ମୁଁ ନିଶ୍ଚୟ ଶୋଇଯାଇଥିବି। ମୁଁ ଜାଣେ ନାହିଁ ଯେ ମୁଁ ଶୋଇପଡ଼ିଥିଲି କି ବା କଣ ଗୋଟେ ଘଟିଲା। ମୁଁ ସଦାବେଳେ ପଶ୍ଚିମ ଦେଶ ଆଡ଼କୁ ଯିବାକୁ ଇଚ୍ଛା କରିଥିଲି। ମୁଁ ସବୁବେଳେ ସେହି ବଡ ଟୁପିମାନଙ୍କ ମଧ୍ୟରୁ ଗୋଟିଏ ଚାହୁଁଥିଲି। ମୋ ବାପା ତାଙ୍କ ଯୁବା ସମୟରେ ଘୋଡ଼ାମାନଙ୍କର ବେପାରରେ ମଧ୍ୟସ୍ଥି କାମ କରିଥିଲି ଏବଂ ମୁଁ ସବୁବେଳେ ସେ ଟୁପିମାନଙ୍କ ମଧ୍ୟରୁ ଗୋଟିଏ ଚାହୁଁଥିଲି। ଏବଂ ଭାଇ ଦାମୋ ସାକାରିଆନ ଗତକାଲି ମୋତେ ଗୋଟିଏ ଆଣିଦେଇଥିଲେ। ପ୍ରଥମଟି ଯାହା ମୋ ପାଖରେ ଥିଲା କେବେ ରହିଥିଲା ତାହା ପରି ସେ ପାଶ୍ଚାତ୍ୟ ଟୁପିମାନଙ୍କ ମଧ୍ୟରୁ ଗୋଟିଏ ପରି। ମୁଁ ଭାବିଲି ଯେ ମୁଁ ବଡ଼ ବଡ଼ ସବୁଜ ଚରା ସ୍ଥାନ ଦେଇ ଯାଉଅଛି, ସେହି ଗୀତ ଗାଉଅଛି, ରେଳଡବାର ଏକ ଚକ ଭାଙ୍ଗି ଯାଇଅଛି, ସେ ଚରା କ୍ଷେତ୍ରରେ ଏକ ସାଙ୍କେତିକ ଚିହ୍ନ ରହିଅଛି, ବିକ୍ରୟ ହେତୁ। ଯେମିତି ମୁଁ ଆଗକୁ ଗଲି, ମୁଁ ଦେଖିଲି ଏକ ପୁରାତନ ଆଚ୍ଛାଦିତ ରେଳଡବା, ଯେପରିକି ଏକ ପୁରୁଣା ସବୁଜ ଚରା ସ୍ଥାନରେ ନୌକା ଦିଶେ, ତାହାର ଚକଟି ଭାଙ୍ଗି ଯାଇଥିଲା। ନିଶ୍ଚିତରେ ତା ମୋର ଭଙ୍ଗା ପରିବାରକୁ ଦର୍ଶାଉଥିଲା। ଏବଂ ଯେମିତି ମୁଁ ନିକଟବର୍ତ୍ତୀ ହେଲି, ମୁଁ ଦେଖିଲି ଆଉ ସେଠାରେ ଛିଡ଼ା ହୋଇଥିଲେ ଜଣେ ପ୍ରକୃତର ସୁନ୍ଦର ଯୁବା ଝିଅଟିଏ, ପ୍ରାୟ 20 ବର୍ଷର, ଧଳା ପୋଷାକ ପରିହିତ, ଶୁଭ୍ର ପ୍ରବାହିତ କେଶ ଏବଂ ନୀଳ ଆଖି ରହିଥିଲା। ମୁଁ ତା ଆଡ଼କୁ ଚାହିଁଲି। ମୁଁ କହିଲି, ଆପଣ କେମିତି ଅଛନ୍ତି? ଓ ଆଗକୁ ବଢ଼ିଗଲି, କହିଲେ, ନମସ୍କାର ବାପା, ଏବଂ ବୁଲି ପଡ଼ିଲି। ମୁଁ କହିଲି, ବାପା କାହିଁକି? ମୁଁ କହିଲି, କେମିତି ସୁଶ୍ରୀ, କିପରି ଆପଣ, କଣ ମୁଁ ଆପଣଙ୍କର ବାପା ହୋଇପାରେ ଯେତେବେଳେ କି ବୟସରେ ଆପଣ ମୋର ସମକକ୍ଷ ଅଟନ୍ତି? ସେ କହିଲା, ବାପା ତୁମେ ଜାଣିନାହ ଯେ ତୁମେ କେଉଁଠାରେ ଅଛ? ମୁଁ କହିଲି, ତୁମର କହିବାର ଅଭିପ୍ରାୟ କଣ? ସେ କହିଲା, ଏହା ହେଉଛି ସ୍ୱର୍ଗ। କହିଲା, ପୃଥିବୀ ପୃଷ୍ଠରେ ମୁଁ ତୁମର ଛୋଟ ସାରନ୍ ଥିଲି। କାହିଁକି? ମୁଁ କହିଲି, ପ୍ରିୟ, ତୁମେ ତ କେବଳ ସାନ ଶିଶୁ ମାତ୍ର ଥିଲ। ବାପା, ଏଠାରେ ସାନ ଶିଶୁମାନେ ଆଉ ସାନ ଶିଶୁ ନୁହନ୍ତି, ସେମାନେ ଅମର ଅଟନ୍ତି। ସେମାନେ କଦାପି ବୃଦ୍ଧ ହୁଅନ୍ତି ନାହିଁ କିମ୍ବା ବଢ଼ନ୍ତି ନାହିଁ। ଏବଂ ମୁଁ କହିଲି, ତେବେ ଶ୍ୟାରନ୍, ପ୍ରିୟ, ତୁମେ ତ ଏକ ସୁନ୍ଦର ଯୁବତୀ ଅଟ। କହିଲା, ମା ତୁମକୁ ଅପେକ୍ଷା କରିଅଛନ୍ତି। ମୁଁ କହିଲି, କେଉଁଠାରେ? କହିଲା, ଉପର ତୁମର ନୂଆ ଘରେ। ଏବଂ ମୁଁ କହିଲି, ନୂଆ ଘର? ବ୍ରାନହମ୍ ସବୁବେଳେ ବାରବୁଲା ଲୋକ ଅଟନ୍ତି, ସେମାନଙ୍କ ଘର ନଥାଏ। ସେମାନେ କେବଳ ଏବଂ ମୁଁ କହିଲି, ତେବେ ମୋର କେବେ ଘର ନଥିଲା, ପ୍ରିୟ। ସେ କହିଲା, ମାତ୍ର ତୁମର ଏଠାରେ ଗୋଟିଏ ଅଛି ବାପା। ମୁଁ ଏକ ଶିଶୁ ତୁଲ୍ୟ କହୁନାହିଁ, ମାତ୍ର ଏହା ମୋ ପାଇଁ ଏତେ ବାସ୍ତବ ଅଟେ। ଯେତେବେଳେ ଏହା ବିଷୟରେ ଚିନ୍ତା କରିବା ଆରମ୍ଭ କରେ, ଏହା ପୁଣି ଫେରି ଆସିଥାଏ। କହିଲା, ବାପା, ତୁମର ଏଠାରେ ଗୋଟିଏ ଅଛି। ମୁଁ ଜାଣେ ଯେ ମୋର ସେଠାରେ ଗୋଟିଏ ଅଛି, କୌଣସି ଦିନେ ମୁଁ ଏହା ମଧ୍ୟକୁ ଯିବି। ସେ କହିଲା, ମୋର ଭାଇ ବିଲି ପଲ କେଉଁଠାରେ? ମୁଁ କହିଲି, ତେବେ ମୁଁ ତାଙ୍କୁ କିଛି ମିନିଟ୍ ପୂର୍ବରୁ ଶ୍ରୀମତୀ ବ୍ରୟଙ୍କ ଠାରେ ଛାଡ଼ି ଆସିଛି। କହିଲା, ମା ତୁମକୁ ଦେଖା କରିବାକୁ ଚାହୁଁଛନ୍ତି। ଆଉ ମୁଁ ବୁଲି ପଡ଼ିଲି ଏବଂ ସେଠାରେ ବହୁତ ବଡ଼ ବଡ଼ ପ୍ରସାଦମାନ ଥିଲା ଓ ପରମେଶ୍ୱରଙ୍କ ଗୌରବ ସେମାନଙ୍କ ଚାରିପାଖରେ ରହିଥିଲା। ମୁଁ ସ୍ୱର୍ଗଦୂତ ମାନଙ୍କର ଏକ ଗାୟନ ମଣ୍ଡଳୀକୁ ଗୀତ ଗାଉଥିବାର ଶୁଣିଲି, ମୋ ଘର, ପ୍ରିୟ ଘର। ମୁଁ ଏକ ଲମ୍ବା ସିଡ଼ିରେ ଚଢିବା ଆରମ୍ଭ କଲି ଓ ଯେତେ ଜୋର ପାରିଲି ସେତେ ଜୋର ଦୌଡ଼ିବାକୁ ଲାଗିଲି। ଏବଂ ଯେତେବେଳେ ମୁଁ ଦ୍ୱାର ପାଖରେ ପହଞ୍ଚିଲି, ସେଠାରେ ସେ ଛିଡ଼ା ହୋଇଥିଲେ। ଏକ ଧଳା ପୋଷାକ ପିନ୍ଧିଥିଲେ, ସେ କଳା ଲମ୍ବା କେଶ ତାଙ୍କର ପଛକୁ ଝୁଲି ରହିଥିଲା। ସେ ତାଙ୍କର ବାହୁଦ୍ୱୟକୁ ଉପରକୁ ଉଠାଇଲେ, ଯେପରିକି ସଦାବେଳେ କରିଥାନ୍ତି ଯେତେବେଳେ ମୁଁ କାମରୁ ବା କୌଣସି ଜିନିଷରୁ କ୍ଲାନ୍ତ ହୋଇ ଘରକୁ ଆସିଥାଏ। ମୁଁ ତାଙ୍କୁ ହାତରେ ଧରିଲି ଏବଂ ମୁଁ କହିଲି, ପ୍ରିୟେ, ମୁଁ ସେଠାରେ ତଳେ ଶ୍ୟାରନ୍ଙ୍କୁ ଦେଖିଲି। ମୁଁ କହିଲି, ସେ ଏକ ସୁନ୍ଦର ଝିଅ ପାଲଟି ଅଛି, କଣ ସେ ନୁହେଁ କି? ସେ କହିଲେ, ହଁ ବିଲ୍। ସେ କହିଲେ, ବିଲ୍, ତାଙ୍କର ବାହୁକୁ ମୁଁ ଚାରିପାଖରେ ରଖିଲେ ଏବଂ ସେ କହିଲେ, ମୋ କାନ୍ଧର ଚାରିପାଖେ ସେ ମୋତେ ଥପଥପେଇବା ଆରମ୍ଭ କଲେ। ସେ କହିଲେ, ମୋର ଏବଂ ଶ୍ୟାରନ୍ ବିଷୟରେ ଚିନ୍ତା କରିବା ବନ୍ଦ କରିଦିଅ। ମୁଁ କହିଲି, ପ୍ରିୟେ, ମୁଁ ଏହା କରିପାରୁନାହିଁ। ସେ କହିଲେ, ବର୍ତ୍ତମାନ ଶ୍ୟାରନ୍ ଏବଂ ମୁଁ ତୁମ ଅପେକ୍ଷା ଅଧିକ ଭଲ ଅବସ୍ଥାରେ ଅଛୁ। ଏବଂ କହିଲେ, ଆମ ବିଷୟରେ ଆଉ ଚିନ୍ତା କର ନାହିଁ, କଣ ତୁମେ ମୋତେ ପ୍ରତିଜ୍ଞା କରିବ କି? ଆଉ ମୁଁ କହିଲି, ହୋପ୍। ମୁଁ କହିଲି, ମୁଁ ତୁମ ପାଇଁ ଏବଂ ଶ୍ୟାରନ୍ ପାଇଁ କେତେ ଏକୁଟିଆ ହୋଇପଡ଼ିଛି ଏବଂ ବିଲି ତୁମ ପାଇଁ ସବୁବେଳେ କାନ୍ଦିଥାଏ। ମୁଁ କହିଲି, ତା ସହିତ କଣ କରିବି ମୁଁ ଜାଣେ ନାହିଁ। ଏବଂ ସେ କହିଲେ, ସବୁ ଠିକ ହୋଇଯିବ ବିଲ୍। ସେ କହିଲେ, ମୋତେ କେବଳ ପ୍ରତିଜ୍ଞା କର ଯେ ତୁମେ ଆଉ ଚିନ୍ତା କରିବ ନାହିଁ। ଏବଂ ସେ କହିଲେ, କଣ ତୁମେ ବସିବ ନାହିଁ କି? ଏବଂ ମୁଁ ଚାରିପାଖକୁ ଅନାଇଲି ଏବଂ ସେଠାରେ ଏକ ବଡ ଚୌକି ଥିଲା ଏବଂ ମୋର ମନେ ପଡ଼ିଗଲା ଯେ ମୁଁ ଏକ ଚୌକି କିଣିବାକୁ ଚେଷ୍ଟା କରିଥିଲି। ବର୍ତ୍ତମାନ ଶେଷ କରୁଅଛି, ମୁଁ ଥରେ ଏକ ଚୌକି କିଣିବାକୁ ଚେଷ୍ଟା କରିଥିଲି। ଆମ ପାଖରେ ସେ ଜଳଖିଆ ସେଟ୍ ନିମନ୍ତେ ସେ ପୁରୁଣା ସାଧାରଣ କାଠ ତିଆରି ବସିବାର ଚୌକିମାନ କେବଳ ଥିଲା। ଆମକୁ ସେଗୁଡ଼ିକ ବ୍ୟବହାର କରିବାକୁ ଥିଲା, ସେ ଏକମାତ୍ର ଚୌକିମାନ ଯାହା ଆମ ପାଖରେ ରହିଥିଲା। ଏବଂ ଆମେ ଏହି ଚୌକି ଗୁଡ଼ିକ ମଧ୍ୟରୁ ଗୋଟିଏ କିଣିପାରିଥିଲୁ, ଯାହାକୁ ଆପଣ ପଛକୁ ପଛ କରନ୍ତି, ଯେପରିକି ଏକ ତାହା କେଉଁ ପ୍ରକାର ଏକ ସହଜ ବିଶ୍ରାମ ଚୌକି ଅଟେ ମୁଁ ଭୁଲି ଯାଉଛି। ଆଉ ଏହାର ମୂଲ୍ୟ $17 ଥିଲା ଏବଂ ଆପଣ ଆରମ୍ଭରେ $3 ଦେଇ ପୁଣି ସପ୍ତାହରେ $1 ଦେଇପାରନ୍ତି। ଏବଂ ଆମେ ଗୋଟିଏ ଆଣିଥିଲୁ ଏବଂ ଓ ଯେତେବେଳେ ମୁଁ ଭିତରକୁ ଆସିଥାଏ, ମୁଁ ଦିନସାରା କାମ କରିଥାଏ ଓ ରାସ୍ତାର ଚାରିଆଡେ ପୁଣି ଯେଉଁଆଡେ ବିପାରେ ମୁଁ ମଧ୍ୟରାତ୍ରି ପର୍ଯ୍ୟନ୍ତ ପ୍ରଚାର କରିଥାଏ। ଏବଂ ମୁଁ ଦିନେ ମୁଁ ମୋର ଦେୟ ଗୁଡ଼ିକୁ ଦେବାରେ ପଛୁଆ ପଡି ଯାଇଥିଲି, ଆମେ ଏହାକୁ ଦେଇପାରିନଥିଲୁ ଏବଂ ଏହା ଦିନକୁ ଦିନ ବଢି ଚାଲିଲା। ଏବଂ ଶେଷରେ ଦିନେ ସେମାନେ ଆସିଲେ ଓ ମୋର ଚୌକିକୁ ନେଇ ଚାଲିଗଲେ। ସେଦିନ ରାତ୍ରି ମୁଁ କେବେ ବି ଭୁଲିବି ନାହିଁ, ସେ ମୋ ପାଇଁ ଏକ ଚେରି ପିଠା ରାନ୍ଧିଥିଲେ, ବେଚାରା ଛୋଟ ପୁରୁଣା ପ୍ରାଣ। ସେ ଜାଣିଥିଲେ ଯେ ମୁଁ ନିରାଶ ହେବାକୁ ଯାଉଅଛି। ଏବଂ ରାତ୍ରି ଭୋଜନ ପରେ ମୁଁ କହିଲି, ପ୍ରିୟେ, ଆଜି ରାତି ବିଷୟରେ ତୁମ ଦୃଷ୍ଟିରେ କଣ ଏତେ ଭଲ ଅଟେ? ଆଉ ସେ କହିଲେ, ଧରିନିଅ, ମୁଁ ପଡ଼ୋଶରେ ଥିବା ବାଳକମାନଙ୍କୁ ତୁମ ପାଇଁ କିଛି ମାଛ ଧରାପୋକ ଗୁଡ଼ିକୁ ଖୋଳି ଆଣିବା ପାଇଁ କହିଥିଲି, କଣ ତୁମେ ଭାବୁନାହ ଯେ ଆମେ ତଳେ ନଦୀକୁ ଯାଇ ଅଳ୍ପ ସମୟ ପାଇଁ ମାଛ ଧରିବା ଉଚିତ? ଏବଂ ମୁଁ କହିଲି, ହଁ, ମାତ୍ର। ଆଉ ସେ କାନ୍ଦିବାକୁ ଲାଗିଲେ। ମୁଁ ଜାଣିଥିଲି ଯେ କିଛି ଗୋଟାଏ ଠିକ ନଥିଲା, ମୋର ମନରେ ଏକ ଧାରଣା ଥିଲା, କାରଣ ସେମାନେ ମୋତେ ପୂର୍ବରୁ ଏକ ବିଜ୍ଞପ୍ତି ପଠାଇଥିଲେ ଯେ ସେମାନେ ତାହା ନେବାକୁ ଆସୁଅଛନ୍ତି। ଏବଂ ଆମେ ସେ ସପ୍ତାହକୁ $1 ଦେୟ କରିପାରିନଥିଲୁ, ଆମେ କରିପାରିନଥିଲୁ ନାହିଁ, ଏହା ଦେବା ପାଇଁ ସକ୍ଷମ ହୋଇପାରିନଥିଲୁ। ତାର ବାହୁକୁ ମୋର ଚାରିପାଖରେ ଦେଲେ ଏବଂ ମୁଁ କବାଟ ପାଖକୁ ଗଲି, ଆଉ ମୋ ଚୌକି ସେଠାରେ ନଥିଲା। ସେଠାରେ ମୋତେ କହିଲେ, ସେ କହିଲେ, ତୁମର ସେ ଚୌକି ମନେ ଅଛି ବିଲ୍? ଆଉ ମୁଁ କହିଲି, ହଁ ପ୍ରିୟ, ମୋର ମନେ ଅଛି। କହିଲେ, ତାହା ହିଁ ଅଟେ ଯାହା ବିଷୟରେ ତୁମେ ଚିନ୍ତା କରୁଥିଲ, କଣ ତା ନୁହେଁ କି? ହଁ। କହିଲେ, ତେବେ ସେମାନେ ଏହାକୁ ନେବେ ନାହିଁ, ଏହାର ମୂଲ୍ୟ ଦିଆଯାଇ ସାରିଛି। ସେ କହିଲେ, କେବଳ ଗୋଟିଏ ମିନିଟ୍ ବସ, ମୁଁ ତୁମ ସହିତ କଥା ହେବାକୁ ଚାହେଁ। ଏବଂ ମୁଁ କହିଲି, ପ୍ରିୟେ, ମୁଁ ଏହା ବୁଝିପାରୁ ନାହିଁ। ଏବଂ ସେ କହିଲେ, ମୋତେ ପ୍ରତିଶ୍ରୁତି ଦିଅ ବିଲି, ମୋତେ ପ୍ରତିଶ୍ରୁତି ଦିଅ ଯେ ତୁମେ ଆଉ ଚିନ୍ତା କରିବ ନାହିଁ, ବର୍ତ୍ତମାନ ତୁମେ ଫେରିଯିବାକୁ ଯାଉଅଛ। ଏବଂ କହିଲେ, ମୋତେ ପ୍ରତିଶ୍ରୁତି ଦିଅ ଯେ ତୁମେ ଚିନ୍ତା କରିବ ନାହିଁ। ଆଉ ମୁଁ କହିଲି, ମୁଁ ତା କରିପାରିବି ନାହିଁ ହୋପ୍। ଏବଂ ଠିକ ସେତିକିବେଳେ ମୁଁ ଆସିଲି, ଏହା କୋଠରୀ ଅନ୍ଧକାର ଥିଲା। ମୁଁ ଚାରିପାଖକୁ ଅନାଇଲି ଏବଂ ମୁଁ ତାଙ୍କ ବାହୁକୁ ମୋ ଚାରିପାଖରେ ଅନୁଭବ କଲି। ମୁଁ କହିଲି, ହୋପ୍, କଣ ତୁମେ ଏଠାରେ କୋଠରୀରେ ଅଛ କି? ସେ ମୋତେ ଥପଥପାଇବାକୁ ଲାଗିଲେ। ସେ କହିଲେ, ତୁମେ ମୋତେ ସେହି ପ୍ରତିଜ୍ଞା କରିବାକୁ ଯାଉଅଛ ବିଲ୍, ମୋତେ ପ୍ରତିଜ୍ଞା କର ଯେ ତୁମେ ବିବାହ କରିବ ନାହିଁ ଆଉ ଅଧିକ ଚିନ୍ତା କରିବ ନାହିଁ। ମୁଁ କହିଲି, ମୁଁ ପ୍ରତିଜ୍ଞା କରୁଅଛି। ଏବଂ ତେବେ ଯେତେବେଳେ ସେ ମୋତେ ଦୁଇ ବା ତିନି ଥର ଥପଥପେଇ ସାରିଲେ ଆଉ ସେ ଚାଲିଗଲେ। ମୁଁ ଡେଇଁ ପଡ଼ିଲି ଏବଂ ଆଲୋକ ବତୀକୁ ଜଳାଇଲି, ସବୁଆଡ଼େ ଅନାଇଲି। ସେ ଚାଲି ଯାଇଥିଲେ, ମାତ୍ର ସେ ଠିକ ବର୍ତ୍ତମାନ କୋଠରୀରୁ ବାହାରି ଯାଇଥିଲା। ସେ ଯାଇନାହାନ୍ତି, ସେବେ ମଧ୍ୟ ଜୀବିତ ଅଛନ୍ତି। ସେ ଜଣେ ଖ୍ରୀଷ୍ଟିଆନ ଥିଲେ। ବିଲି ଏବଂ ମୁଁ କିଛି ସମୟ ପୂର୍ବେ ଏଠାରେ କବରକୁ ଯାଇଥିଲୁ ଆଉ ତାର ମା ଓ ଭଉଣୀ ପାଇଁ ଫୁଲ ନେଇଥିଲୁ ଠିକ ଏକ ଇଷ୍ଟର ସକାଳରେ, ଏବଂ ଆମେ ଅଟକିଥିଲୁ। ସାନ ପିଲାଟି କାନ୍ଦିବାକୁ ଲାଗିଲା। ସେ କହିଲା, ବାପା, ମୋ ମା ସେଠାରେ ଅଛନ୍ତି। ମୁଁ କହିଲି, ନା ପ୍ରିୟ, ନା, ସେ ସେଠାରେ ତଳେ ନାହାନ୍ତି, ଭଉଣୀ ସେଠାରେ ନାହିଁ। ଆମର ଏଠାରେ ଏକ ଆଚ୍ଛାଦିତ କବର ରହିଛି, ମାତ୍ର ସୁଦୂର ସମୁଦ୍ର ପାରିରେ ଏକ ଉନ୍ମୁକ୍ତ କବର ଅଛି ଯେଉଁଠାରେ ଯୀଶୁ ଉଠିଥିଲେ, ଏବଂ କୌଣସି ଦିନ ସେ ଆସିବେ, ସେ ଭଉଣୀ ଏବଂ ମାଙ୍କୁ ତାଙ୍କ ସହିତ ଆଣିବେ। ବନ୍ଧୁଗଣ, ମୁଁ ଆଜି ଯୁଦ୍ଧ କ୍ଷେତ୍ରରେ ଅଛି। ମୁଁ ଆଉ କିଛି କହିପାରିବି ନାହିଁ। ମୁଁ ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଗୋଟିଏ ମିନିଟ୍ ପାଇଁ ମୁଣ୍ଡ ନୁଆଇବା। ହେ ପ୍ରଭୁ, ଅନେକ ଥର ପ୍ରଭୁ ମୁଁ ସୁନିଶ୍ଚିତ ଯେ ଲୋକମାନେ ବୁଝନ୍ତି ନାହିଁ, ଯେତେବେଳେ ସେମାନେ ଭାବନ୍ତି ଯେ ଏହି ବିଷୟଗୁଡ଼ିକ ସହଜରେ ଆସିଥାଏ। ମାତ୍ର ଏକ ମହାନ ଦିନ ଆସୁଅଛି ଯେତେବେଳେ ଯୀଶୁ ଆସିବେ ଏବଂ ଏହି ସମସ୍ତ ଦୁଃଖ ଦୂର ହୋଇଯିବ। ମୁଁ ପ୍ରାର୍ଥନା କରୁଛି, ହେ ସ୍ୱର୍ଗୀୟ ପିତା, ତୁମେ ଆମମାନଙ୍କୁ ପ୍ରସ୍ତୁତ ହେବା ପାଇଁ ସାହାଯ୍ୟ କରିବ, ଏବଂ ସେହି ଶେଷ ପ୍ରତିଜ୍ଞା ଯେତେବେଳେ ମୁଁ ତାଙ୍କୁ ସକାଳେ ଗାଲରେ ଚୁମ୍ବନ ଦେଲି ଯେ ମୁଁ ସେଦିନ ସେଠାରେ ତାଙ୍କୁ ଭେଟିବି, ମୁଁ ବିଶ୍ୱାସ କରେ ସେ ଖୁଣ୍ଟ ପାଖରେ ଛିଡ଼ା ହୋଇ ମୋ ନାମକୁ ଉଚ୍ଚ ପାଟିରେ ଚିତ୍କାର କରୁଥିବେ। ହେ ପ୍ରଭୁ, ସେହିଦିନଠାରୁ ମୁଁ ସେହି ପ୍ରତିଶ୍ରୁତି ପ୍ରତି ସଚ୍ଚୋଟ ଭାବେ ରହିଆସିଛି। ସମଗ୍ର ବିଶ୍ୱରେ ସମସ୍ତ ପ୍ରକାର ସ୍ଥାନରେ ସୁସମାଚାର ଆଣିବାକୁ ଚେଷ୍ଟା କରିଛି। ବର୍ତ୍ତମାନ ବୟସ ପ୍ରାପ୍ତ ହୋଇ କ୍ଲାନ୍ତ ହୋଇଯାଉଅଛି, ମୁଁ ଥକି ଯାଉଅଛି। ଏ ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ମୁଁ ଶେଷ ଥର ପାଇଁ ଏହି ବାଇବେଲ ବନ୍ଦ କରିବାକୁ ଯାଉଅଛି, ଏବଂ ହେ ପରମେଶ୍ୱର, ମୋତେ ସେହି ପ୍ରତିଜ୍ଞା ପ୍ରତି ବିଶ୍ୱସ୍ତ ରଖ। ହେ ପ୍ରଭୁ, ତୁମର ଅନୁଗ୍ରହକୁ ମୋର ଚତୁର୍ଦିଗରେ ରଖ। ମୋତେ ଏହି ଜୀବନର ବିଷୟଗୁଡ଼ିକ ପ୍ରତି ଦୃଷ୍ଟିପାତ କରିବାକୁ ଦିଅ ନାହିଁ, ମାତ୍ର ସେହି ବିଷୟଗୁଡ଼ିକ ପ୍ରତି ବଞ୍ଚିବାକୁ ଦିଅ ଯାହାକି ଆରପାରିର ଅଟେ। ମୋତେ ସଚ୍ଚୋଟ ହେବା ପାଇଁ ସାହାଯ୍ୟ କର। ମୁଁ ସହଜ ଜୀବନରେ ଏକ ଫୁଲ ଶଯ୍ୟା ମାଗୁ ନାହିଁ। ନା ପ୍ରଭୁ, ଯେତେବେଳେ କି ମୋର ଖ୍ରୀଷ୍ଟ ସେଠାରେ ଦୁଃଖ ଭୋଗରେ ମୃତ୍ୟୁବରଣ କରିଥିଲେ ଏବଂ ଅବଶିଷ୍ଟ ସେମାନେ ସମସ୍ତେ ସେହିପରି ମରିଥିଲେ, ମୁଁ କୌଣସି ସହଜ ବିଷୟ ମାଗୁ ନାହିଁ। ହେ ପ୍ରଭୁ, ମୋତେ କେବଳ ସଚ୍ଚୋଟ ସତ୍ୟବାଦୀ ହୋଇ ରହିବାକୁ ଦିଅ, ହେବାକୁ ଦିଅ ଯେ ଲୋକମାନେ ମୋତେ ଭଲ ପାଆନ୍ତୁ, ଯେପରିକି ମୁଁ ସେମାନଙ୍କୁ ତୁମ ପାଖକୁ କଢାଇ ନେଇପାରେ। ଆଉ କୌଣସି ଦିନେ ଯେତେବେଳେ ଏହା ସବୁ ସମାପ୍ତ ହୋଇଯାଏ ଏବଂ ଆମେ ଚିର ସବୁଜ ଗଛ ତଳେ ଏକତ୍ରିତ ହେଉ, ମୁଁ ତାଙ୍କୁ ହାତରେ ଧରି ତାଙ୍କୁ ଚଲାଇ ଆଞ୍ଜେଲସ୍ ମନ୍ଦିରର ଲୋକମାନଙ୍କୁ ଏବଂ ଅନ୍ୟ ସମସ୍ତଙ୍କୁ ଦେଖାଇବାକୁ ଚାହେଁ। ଏହା ସେତେବେଳେ ଏକ ମହାନ ସମୟ ହେବ। ମୁଁ ପ୍ରାର୍ଥନା କରେ ଯେ ତୁମର ଦୟା ଏଠାରେ ଆମ ପ୍ରତ୍ୟେକ ଜଣଙ୍କ ଉପରେ ରହିଥାଉ, ଏବଂ ସେମାନେ ଯେଉଁମାନେ ଏଠାରେ ଅଛନ୍ତି ପ୍ରଭୁ, ହୋଇପାରେ ଯେ ସେମାନେ ତୁମକୁ ଜାଣି ସୁଦ୍ଧା ନଥିବେ, ଏବଂ ହୋଇପାରେ ଯେ ସେମାନଙ୍କ ସମୁଦ୍ର ଆରପାରିରେ କୌଣସି ପ୍ରିୟଜନ ରହିଥିବେ। ଯଦି ସେମାନେ କେବେ ସେମାନଙ୍କର ପ୍ରତିଜ୍ଞାକୁ ପୂରଣ କରିନାହାନ୍ତି, ହେ ପ୍ରଭୁ, ହେବାକୁ ଦିଅ ଯେ ସେମାନେ ବର୍ତ୍ତମାନ ହିଁ ତାହା କରନ୍ତୁ। ଯେତେବେଳେ ଆମେ ଆମର ମୁଣ୍ଡ ଗୁଡିକ ନୁଆଇ ଅଛୁ, ମୁଁ ଆଶ୍ଚର୍ଯ୍ୟ କରେ ଯେ ଆଜି ଅପରାହ୍ନରେ ବିଶାଳ ପ୍ରକ୍ଷାଳୟରେ ଆପଣମାନଙ୍କ ମଧ୍ୟରୁ କେତେ ଜଣ ଏହା କହିବେ, ଭାଇ ବ୍ରାନହାମ, ମୁଁ ମଧ୍ୟ ମୋ ପ୍ରିୟଜନ ଲୋକମାନଙ୍କୁ ଭେଟିବାକୁ ଚାହେଁ, ମୋର ନଦୀ ଆରପାରିରେ ଠିକ କିଛି ପ୍ରିୟ ଲୋକମାନେ ଅଛନ୍ତି। ବୋଧହୁଏ ଆପଣ ଏକ ପ୍ରତିଜ୍ଞା କରିଥିବେ ଯେ ଆପଣ ସେମାନଙ୍କୁ ଭେଟିବେ। ବୋଧହୁଏ ଯେତେବେଳେ ଆପଣ ସେଦିନ ସେଠାରେ କବରରେ ମାଙ୍କୁ ବିଦାୟ କହିଥିବେ, ବୋଧହୁଏ ଯେତେବେଳେ ଆପଣ କବରରେ ସାନ ଭଉଣୀକୁ କହିଥିବେ ବିଦାୟ, କିମ୍ବା ବାପାଙ୍କୁ କହିଥିବେ, ଅବା ସେମାନଙ୍କ ମଧ୍ୟରେ କାହାରିକୁ କହିଥିବେ, ପ୍ରତିଜ୍ଞା କରିଥିବେ ଯେ ଆପଣ ସେମାନଙ୍କୁ ଭେଟ କରିବେ, ଏବଂ ଆପଣ ଏପର୍ଯ୍ୟନ୍ତ ସେହି ପ୍ରସ୍ତୁତି କରିନାହାନ୍ତି, କଣ ଆପଣ ଏହା ଭାବୁନାହାନ୍ତି କି ଯେ ଏହା କରିବା ପାଇଁ ବର୍ତ୍ତମାନ ଏକ ଭଲ ସମୟ ଅଟେ? ମୋର ଭାଙ୍ଗି ପଡ଼ିବା ବିଷୟ ପାଇଁ ମୋତେ କ୍ଷମା କରିବେ, ମାତ୍ର ଓ ମୋର ପ୍ରଭୁ, ବନ୍ଧୁ, ଆପଣ ଅନୁଭବ କରୁନାହାନ୍ତି ଆପଣ ଜାଣି ନାହାନ୍ତି ଯେ କି କି ବଳିଦାନ ଅଟେ। ତାହା ଜୀବନ କାହାଣୀର ଏକ ମୁହୂର୍ତ୍ତ ସୁଦ୍ଧା ନୁହେଁ। ଆପଣମାନଙ୍କ ମଧ୍ୟରୁ କେତେଜଣ ବର୍ତ୍ତମାନ ଉଠି ଏଠାରେ ପ୍ରାର୍ଥନା କରିବା ପାଇଁ ଆସିବାକୁ ଚାହିଁବେ, କହିବେ ମୁଁ ମୋର ପ୍ରିୟ ଲୋକମାନଙ୍କୁ ଭେଟିବାକୁ ଚାହେଁ। ଶ୍ରୋତବର୍ଗଙ୍କ ମଧ୍ୟରୁ ଉଠନ୍ତୁ ଏବଂ ଏଠାକୁ ଆସିଯାଆନ୍ତୁ। କ'ଣ ଆପଣ ଏହା କରିବେ କି? ଯଦି କେହି ଏପର୍ଯ୍ୟନ୍ତ ସେହି ପ୍ରସ୍ତୁତି କରିନାହାନ୍ତି, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମହାଶୟ, ମୁଁ ଜଣେ ଅଶ୍ୱେତ ବୃଦ୍ଧ ବ୍ୟକ୍ତିଙ୍କୁ ଆସୁଥିବାର ଦେଖୁଛି, ଅନ୍ୟମାନଙ୍କୁ ଆସୁଥିବାର ଦେଖୁଛି। ନିଜକୁ ଘୁଞ୍ଚାନ୍ତୁ। ଆପଣ ସେଠାରେ ଉପରେ ବାଲକୋନିରେ ବସିଥିବା ଲୋକମାନେ ଠିକ ଗଳିପଥକୁ ଆସିଯାଆନ୍ତୁ କିମ୍ବା ଛିଡ଼ା ହୋଇଯାଆନ୍ତୁ। ଆପଣ ଯେଉଁମାନେ କି ବର୍ତ୍ତମାନ ପ୍ରାର୍ଥନା ଏକ ଶବ୍ଦରେ ସ୍ମରଣ କରାଯିବାକୁ ଚାହୁଁଛନ୍ତି, ଏହା ହିଁ ଅଟେ। ଠିକ ନିଜ ଗୋଡ଼ରେ ଛିଡ଼ା ହୋଇଯାଆନ୍ତୁ, ତାହା ଉତ୍ତମ ଅଟେ। ଛିଡ଼ା ହୁଅନ୍ତୁ ସବୁଆଡ଼େ। ଆପଣ ଯେଉଁମାନେ କି କହିବେ ମୋର ସେଠାରେ ଏକ ପିତା ଅଛନ୍ତି, ମୋର ସେଠାରେ ଏକ ମା କିମ୍ବା ଜଣେ ପ୍ରିୟଜନ ଅଛନ୍ତି, ମୁଁ ସେମାନଙ୍କୁ ଦେଖିବା ପାଇଁ ଯିବାକୁ ଚାହେଁ, ମୁଁ ସେମାନଙ୍କୁ ଶାନ୍ତିରେ ସାକ୍ଷାତ କରିବାକୁ ଚାହେଁ, କ'ଣ ଆପଣ ଉଠିବେ କି? ଦର୍ଶକ ବୃନ୍ଦଙ୍କ ମଧ୍ୟରେ ଯେକୌଣସି ଠାରେ ବି ଥାଆନ୍ତୁ, ନିଜ ଗୋଡ଼ରେ କେବଳ ଆପଣ ଛିଡ଼ା ହେବେ କି? ନିଜ ଗୋଡ଼ରେ ଛିଡ଼ା ହୁଅନ୍ତୁ, କୁହନ୍ତୁ ମୁଁ ଗ୍ରହଣ କରିବାକୁ ଚାହେଁ। ମହିଳା, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱର ଆପଣଙ୍କୁ ସେଠାରେ ପଛରେ ଆଶୀର୍ବାଦ କରନ୍ତୁ ଏବଂ ସେଠାରେ ଉପରେ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମହାଶୟ, ପ୍ରଭୁ ଆପଣଙ୍କୁ ସେଠାରେ ଆଶୀର୍ବାଦ କରନ୍ତୁ, ତା ଠିକ ଅଟେ। ଉପର ବାଲକୋନିରେ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଚତୁର୍ଦିଗରେ ସର୍ବତ୍ର ବର୍ତ୍ତମାନ ପ୍ରାର୍ଥନା ଏକ ଶବ୍ଦ ପାଇଁ ନିଜ ଗୋଡ଼ରେ ଛିଡ଼ା ହୋଇଯାଆନ୍ତୁ। ଯେତେବେଳେ କି ପବିତ୍ର ଆତ୍ମା ଏଠାରେ ଅଛନ୍ତି ଏବଂ ଆମକୁ ଭାଙ୍ଗିବା ପାଇଁ ଆମ ହୃଦୟ ଉପରେ ବିଚରଣ କରୁଅଛନ୍ତି, ଆପଣ ଜାଣନ୍ତି ଆଜି ମଣ୍ଡଳୀର ଯାହା ଆବଶ୍ୟକତା ଅଛି ତାହା ହେଲା ଏକ ଭଙ୍ଗା ଯିବା ବିଷୟ। ଆମକୁ କୁମ୍ଭାର ଘରକୁ ଯିବାର ପ୍ରୟୋଜନ ଅଛି। ଆମର ଟାଣୁଆ ଗୃହ ନିର୍ମିତ ଶାସ୍ତ୍ର ଜ୍ଞାନ ବେଳେବେଳେ ଏତେ ଭଲ ଭାବେ କାମ କରେ ନାହିଁ। ଆମକୁ ଯାହା ପ୍ରୟୋଜନ ଅଛି ତାହା ହେଉଛି ଏକ ପୁରୁଣା କାଳିଆ ଭଙ୍ଗା ଯିବା ବିଷୟ। ଆମ ହୃଦୟ ଗୁଡିକର ଅନୁତାପ, ପରମେଶ୍ୱରଙ୍କ ପ୍ରତି ନମ୍ର ହେବା ବିଷୟ, କଣ ତାହା ହିଁ ବର୍ତ୍ତମାନ ସମସ୍ତେ ଅଟନ୍ତି ଯେଉଁମାନେ କି ଛିଡ଼ା ହେବାକୁ ପ୍ରସ୍ତୁତ। ଆସନ୍ତୁ ତେବେ ପ୍ରାର୍ଥନା କରିବା ପାଇଁ ନିଜର ମସ୍ତକ ଗୁଡିକୁ ନତ କରିବା। ହେ ପ୍ରଭୁ, ଯିଏ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ପୁନର୍ଜୀବିତ କରିଥିଲେ, ଯେପରିକି ବିଶ୍ୱାସ ଦ୍ୱାରା ପ୍ରତିତି କରିବା ପାଇଁ ଆମ ସମସ୍ତଙ୍କୁ ଧାର୍ମିକ ଗଣନା କରନ୍ତି। ମୁଁ ପ୍ରାର୍ଥନା କରୁଛି ହେ ପ୍ରଭୁ, ଯେଉଁମାନେ କି ବର୍ତ୍ତମାନ ତୁମକୁ ଗ୍ରହଣ କରିବା ପାଇଁ ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି, ମୁଁ ପ୍ରାର୍ଥନା କରୁଛି ସେମାନଙ୍କୁ କ୍ଷମାଯାଚନା ପ୍ରଦାନ କରାଯିବ। ଏବଂ ହେ ପ୍ରଭୁ, ମୁଁ ପ୍ରାର୍ଥନା କରୁଛି ଯେ ସେମାନେ ତୁମକୁ ସେମାନଙ୍କର ତ୍ରାଣକର୍ତ୍ତା ଏବଂ ରାଜା ଓ ପ୍ରେମୀ ଭାବରେ ଗ୍ରହଣ କରିବେ ଏବଂ ବୋଧହୁଏ ସେମାନଙ୍କର ଜଣେ ମା କିମ୍ବା ଜଣେ ବାପା କିମ୍ବା କେହି ଜଣେ ସମୁଦ୍ରର ସେପାରିରେ ରହିଥିବେ। ଗୋଟିଏ କଥା ସୁନିଶ୍ଚିତ ଅଟେ, ସେମାନଙ୍କର ଜଣେ ତ୍ରାଣକର୍ତ୍ତା ଅଛନ୍ତି। ସେମାନଙ୍କର ପାପ କ୍ଷମା କରାଯାଉ ଏବଂ ସେମାନଙ୍କର ସମସ୍ତ ଅଧର୍ମ ମାର୍ଜନା କରାଯାଉ, ଯେପରିକି ସେମାନଙ୍କର ପ୍ରାଣଗୁଡିକ ମେଷଶାବକଙ୍କ ରକ୍ତରେ ଧୌତ ହେବ ଏବଂ ସେମାନେ ତାହା ପରଠାରୁ ଶାନ୍ତିରେ ରହିବେ। ଏବଂ କୌଣସି ଗୌରବମୟ ଦିନ ଯେତେବେଳେ ଏହା ସବୁ ଶେଷ ହୋଇଯିବ, ଏହା ହେଉ ଯେ ଆମେ ତୁମର ଗୃହରେ ଏକତ୍ର ହେଉ ଏବଂ ସେଠାରେ ଅବିଭକ୍ତ ପରିବାର ଭାବରେ ରହୁ ଏବଂ ଅନ୍ୟ ପାର୍ଶ୍ୱର ଅପେକ୍ଷା କରୁଥିବା ଆମର ପ୍ରିୟଜନମାନଙ୍କୁ ସାକ୍ଷାତ କରୁ। ଏହାକୁ ଆମେ ସେମାନଙ୍କୁ ତୁମ ନିକଟରେ ସମର୍ପଣ କରୁଅଛୁ, ଯେପରିକି ତୁମେ ତାହାଙ୍କୁ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ ଯାହାର ହୃଦୟ ତୁମ ଉପରେ ଲାଗି ରହିଥାଏ। ହେ ପ୍ରଭୁ, ଯେତେବେଳେ ଆମ୍ଭେ ସେମାନଙ୍କୁ ତୁମ୍ଭ ନିକଟରେ ସମର୍ପଣ କରୁଥାଉ, ଏହାକୁ ପ୍ରଦାନ କର ତୁମ୍ଭ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ, ଆମେନ୍। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ନିଶ୍ଚିତ ଯେ କର୍ମକର୍ତ୍ତାମାନେ ତାହା ଦେଖୁଛନ୍ତି ଯେଉଁଠାରେ ଆପଣ ଛିଡ଼ା ହୋଇଛନ୍ତି, ଏବଂ ସେମାନେ କିଛି ମିନିଟ୍ ମଧ୍ୟରେ ଆପଣମାନଙ୍କ ସହିତ ରହିବେ। ଏବଂ ବର୍ତ୍ତମାନ ସେମାନଙ୍କୁ ଯେଉଁମାନେ କି ପ୍ରାର୍ଥନା କାର୍ଡ ପାଇବାକୁ ଯାଉଛନ୍ତି, ବିଲି, ଜିନ୍ ଏବଂ ଲିଓ କେଉଁଠାରେ ଅଛନ୍ତି, ସେମାନେ ପଛରେ ଅଛନ୍ତି କି? ସେମାନେ ଠିକ କିଛି ମିନିଟ୍ ମଧ୍ୟରେ ପ୍ରାର୍ଥନା କାର୍ଡ ଦେବା ପାଇଁ ଏଠାରେ ଅଛନ୍ତି। ଭାଇ, ପ୍ରାର୍ଥନାରେ ଦର୍ଶକ ବୃନ୍ଦଙ୍କୁ ବରଖାସ୍ତ କରିବେ ଏବଂ ପ୍ରାର୍ଥନା କାର୍ଡ ଦିଆଯିବ। ଆମେମାନେ ଅଳ୍ପ କେତେକ ମିନିଟ୍ରେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଏଠାକୁ ଫେରିବା। ଠିକ୍ ଅଛି ଭାଇ।